ପ୍ରଥମ ରାଜାବଳୀ ଅଧ୍ୟାୟ ଏକ ଅନନ୍ତର ଦାଉଦ ରାଜା ବୃଦ୍ଧ ଓ ଗତବୟସ୍କ ହେଲେ ତହିଁରେ ଲୋକମାନେ ତାଙ୍କୁ ଅନେକ ବସ୍ତ୍ର ଘୋଡ଼ାଇଲେ ମାତ୍ର ସେ କିଛି ଉଷ୍ମତା ପାଇଲେ ନାହିଁ ଏଣୁ ତାଙ୍କ ଦାସମାନେ ତାଙ୍କୁ କହିଲେ ଆମ୍ଭମାନଙ୍କ ପ୍ରଭୁ ମହାରାଜାଙ୍କ ନିମନ୍ତେ ଗୋଟିଏ ଯୁବତୀ କନ୍ୟା ଅନ୍ୱେଷଣ କରାଯାଉ ଓ ସେ ମହାରାଜାଙ୍କ ଛାମୁରେ ଠିଆ ହୋଇ ସେବା କରୁ ଆଉ ଆମ୍ଭମାନଙ୍କ ପ୍ରଭୁ ମହାରାଜ ଯେପରି ଉଷ୍ମତା ପାଇବେ ଏଥିପାଇଁ ସେ ଆପଣଙ୍କ କୋଳରେ ଶୟନ କରୁ ତହିଁରେ ଲୋକମାନେ ଇସ୍ରାଏଲର ସମସ୍ତ ଅଞ୍ଚଳରେ ସୁନ୍ଦରୀ କନ୍ୟାର ଅନ୍ୱେଷଣ କରି ସୁନେମିଆ ଅବିସରାକୁ ପାଇ ରାଜାଙ୍କ ନିକଟକୁ ତାହାକୁ ଆଣିଲେ ସେ ଯୁବତୀ ଅତି ସୁନ୍ଦରୀ ଥିଲା ଓ ସେ ରାଜାଙ୍କର ସେବା ଓ ପରିଚର୍ଯ୍ୟା କଲା ମାତ୍ର ରାଜା ତାହାର ସହବାସ କଲେ ନାହିଁ ଏହି ସମୟରେ ହଗିତ୍ର ପୁତ୍ର ଅଦନୀୟ ଆପଣାକୁ ବଡ଼ କରି କହିଲା ମୁଁ ରାଜା ହେବି ଏଣୁ ସେ ଆପଣା ପାଇଁ ରଥ ଓ ଅଶ୍ୱାରୋହୀଗଣ ଓ ଆପଣା ଆଗେ ଆଗେ ଦୌଡ଼ିବା ପାଇଁ 50 ଜଣ ପ୍ରସ୍ତୁତ କଲା ମାତ୍ର ତୁମ୍ଭେ କାହିଁକି ଏପରି କରୁଅଛ ବୋଲି କହି ତାହାର ପିତା ତାହାକୁ କୌଣସି ସମୟରେ ଅସନ୍ତୁଷ୍ଟ କରିନଥିଲେ ମଧ୍ୟ ସେ ଅତି ସୁନ୍ଦର ପୁରୁଷ ଓ ଅବସାଲମ ଉତ୍ତାରେ ଜାତ ହୋଇଥିଲା ପୁଣି ସେ ସରୁଆର ପୁତ୍ର ଜୋୟାବ ଓ ଅବିଆଥର ଯାଜକ ସହିତ ପରାମର୍ଶ କଲା ଆଉ ସେମାନେ ଅଦନୀୟର ଅନୁଗତ ହୋଇ ତାହାକୁ ସାହାଯ୍ୟ କଲେ ମାତ୍ର ସାଦକ ଯାଜକ ଓ ଜିହୟାଦର ପୁତ୍ର ବନାୟ ଓ ନାଥନ ଭବିଷ୍ୟତ ବକ୍ତା ଓ ସିମି ଓ ରେଇ ଓ ଦାଉଦଙ୍କର ବୀରଗଣ ଅଦନୀୟର ପକ୍ଷ ନଥିଲେ ଏ ଉତ୍ତାରେ ଅଦନୀୟ ଅଇନ ରୋଗେଲର ପାର୍ଶ୍ୱସ୍ଥ ସୋହେଲତ ପ୍ରସ୍ତର ନିକଟରେ ମେଷ ବୃଷ ଓ ପୁଷ୍ଟ ପଶୁମାନଙ୍କୁ ମାରି ଆପଣା ଭ୍ରାତା ସମସ୍ତ ରାଜପୁତ୍ରଙ୍କୁ ଓ ରାଜାଙ୍କ ଦାସ ଜିହୁଦାର ସମସ୍ତ ଲୋକଙ୍କୁ ନିମନ୍ତ୍ରଣ କଲା ମାତ୍ର ନାଥନ ଭବିଷ୍ୟତ ବକ୍ତାଙ୍କୁ ଓ ବନାୟକୁ ଓ ବୀରମାନଙ୍କୁ ଓ ଆପଣା ଭାଇ ସଲମନଙ୍କୁ ସେ ନିମନ୍ତ୍ରଣ କଲା ନାହିଁ ଏଥିରେ ନାଥନ ସଲମନଙ୍କର ମାତା ବତ୍ସେବାକୁ କହିଲେ ଆମ୍ଭମାନଙ୍କ ପ୍ରଭୁ ଦାଉଦଙ୍କ ଅଜ୍ଞାତସାରରେ ହଗିତ୍ର ପୁତ୍ର ଅଦନୀୟ ରାଜ୍ୟ କରୁଅଛି ଏହା କ'ଣ ତୁମ୍ଭେ ଶୁଣିନାହ ଏହେତୁ ବିନୟ କରୁଛି ଏବେ ଆସ ମୁଁ ତୁମକୁ ମନ୍ତ୍ରଣା ଦେବି ତେଣେ ତୁମ୍ଭେ ଆପଣା ପ୍ରାଣ ଓ ଆପଣା ପୁତ୍ର ସଲମନର ପ୍ରାଣ ରକ୍ଷା କରିବ ତୁମ୍ଭେ ଦାଉଦ ରାଜାଙ୍କ ନିକଟକୁ ଯାଇ ତାଙ୍କୁ କୁହ ହେ ମୋହର ପ୍ରଭୋ ମହାରାଜ ଆପଣ କି ଶପଥ କରି ଆପଣା ଦାସୀକି କହିନାହାନ୍ତି ମୋ ଉତ୍ତାରେ ତୁମ୍ଭ ପୁତ୍ର ସଲମନ ନିଶ୍ଚୟ ରାଜ୍ୟ କରିବ ଓ ସେ ମୋ ସିଂହାସନରେ ବସିବ ତେବେ ଅଦନୀୟ କିହେତୁ ରାଜ୍ୟ କରୁଅଛି ଦେଖ ତୁମ୍ଭେ ରାଜାଙ୍କ ସଙ୍ଗେ କଥାବାର୍ତ୍ତା କରୁଥିବା ବେଳେ ମୁଁ ମଧ୍ୟ ତୁମ୍ଭ ପଛେ ଯାଇ ତୁମ୍ଭ କଥା ଦୃଢ଼ କରିବି ଏଥିରେ ବତ୍ସେବା କୋଠରୀ ଭିତରେ ରାଜାଙ୍କ ନିକଟକୁ ଗଲା ସେ ସମୟରେ ରାଜା ଅତି ବୃଦ୍ଧ ଥିଲେ ଆଉ ସୁନେମିଆ ଅବିସରା ରାଜାଙ୍କର ପରିଚର୍ଯ୍ୟା କରୁଥିଲା ତେଣୁ ବତ୍ସେବା ନଇଁ ପଡ଼ି ରାଜାଙ୍କୁ ପ୍ରଣାମ କଲା ତହିଁରେ ରାଜା ପଚାରିଲେ ତୁମ୍ଭେ କ'ଣ ଇଚ୍ଛା କରୁଅଛ ଏଥିରେ ସେ ତାଙ୍କୁ କହିଲା ହେ ମୋହର ପ୍ରଭୋ ଆପଣ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନାମରେ ଆପଣା ଦାସୀ ନିକଟରେ ଶପଥ କରିଥିଲେ ଯେ ମୋ ଉତ୍ତାରେ ତୁମ୍ଭ ପୁତ୍ର ସଲମନ ନିଶ୍ଚୟ ରାଜ୍ୟ କରିବ ଓ ସେ ମୋ ସିଂହାସନରେ ବସିବ ମାତ୍ର ଏବେ ଦେଖନ୍ତୁ ଅଦନୀୟ ରାଜ୍ୟ କରୁଅଛି ଆଉ ମୋ ପ୍ରଭୁ ମହାରାଜ ତାହା ଜାଣନ୍ତି ନାହିଁ ଆଉ ସେ ଅନେକ ବୃଷ ଓ ପୁଷ୍ଟ ପଶୁ ଓ ମେଷ ମାରି ମହାରାଜାଙ୍କ ସମସ୍ତ ପୁତ୍ରଙ୍କୁ ଅବିଆଥର ଯାଜକକୁ ଓ ଜୋୟାବ ସେନାପତିକୁ ନିମନ୍ତ୍ରଣ କରିଅଛି ମାତ୍ର ଆପଣଙ୍କ ଦାସ ସଲମନଙ୍କୁ ନିମନ୍ତ୍ରଣ କରିନାହିଁ ପୁଣି ହେ ମୋର ପ୍ରଭୁ ମହାରାଜ ମୋର ପ୍ରଭୁ ମହାରାଜାଙ୍କ ସିଂହାସନରେ ତାଙ୍କ ଉତ୍ତାରେ କିଏ ବସିବ ଏହା ଯେପରି ଆପଣ ସମଗ୍ର ଇସ୍ରାଏଲକୁ କହିବେ ଏଥିପାଇଁ ସେମାନଙ୍କ ଦୃଷ୍ଟି ଆପଣଙ୍କ ଉପରେ ଅଛି ନୋହିଲେ ମୋ ପ୍ରଭୁ ମହାରାଜ ଆପଣା ପିତୃଲୋକମାନଙ୍କ ସହିତ ଶୟନ କଲା ଉତ୍ତାରେ ମୁଁ ଓ ମୋ ପୁତ୍ର ସଲମନ ଦୋଷୀ ଗଣିତ ହେବୁ ଆଉ ସେ ରାଜାଙ୍କ ସହିତ କଥାବାର୍ତ୍ତା କରୁଥିବା ସମୟରେ ଦେଖ ନାଥନ ଭବିଷ୍ୟତ ବକ୍ତା ଉପସ୍ଥିତ ହେଲେ ଏଣୁ ସେମାନେ ରାଜାଙ୍କୁ କହିଲେ ଦେଖନ୍ତୁ ଏହି ନାଥନ ଭବିଷ୍ୟତ ବକ୍ତା ତହିଁରେ ସେ ରାଜାଙ୍କ ସମ୍ମୁଖକୁ ଆସି ଭୂମିଷ୍ଠ ହୋଇ ରାଜାଙ୍କୁ ପ୍ରଣାମ କଲେ ପୁଣି ନାଥନ କହିଲେ ହେ ମୋହର ପ୍ରଭୁ ମହାରାଜ ମୋ ଉତ୍ତାରେ ଅଦନୀୟ ରାଜ୍ୟ କରିବ ଓ ମୋ ସିଂହାସନରେ ବସିବ ଏହା କ'ଣ ଆପଣ କହିଅଛନ୍ତି କାରଣ ସେ ଆଜି ଯାଇ ଅନେକ ବୃଷ ଓ ପୁଷ୍ଟ ପଶୁ ଓ ମେଷ ମାରି ରାଜପୁତ୍ର ସମସ୍ତଙ୍କୁ ଓ ସେନାପତିମାନଙ୍କୁ ଓ ଅବିଆଥର ଯାଜକକୁ ନିମନ୍ତ୍ରଣ କରିଅଛି ଆଉ ଦେଖନ୍ତୁ ସେମାନେ ତାହା ସାକ୍ଷାତରେ ଭୋଜନପାନ କରି କହୁଅଛନ୍ତି ଅଦନୀୟ ରାଜା ଚିରଜୀବୀ ହେଉନ୍ତୁ ମାତ୍ର ଆପଣଙ୍କ ଦାସ ଯେ ମୁଁ ମତେ ଓ ସାଦକ ଯାଜକକୁ ଓ ଜିହୟାଦର ପୁତ୍ର ବନାୟକୁ ଓ ଆପଣଙ୍କ ଦାସ ସଲମନଙ୍କୁ ସେ ନିମନ୍ତ୍ରଣ କରିନାହିଁ ଏହି କର୍ମ କି ମୋ ପ୍ରଭୁ ମହାରାଜଙ୍କ ଦ୍ୱାରା ହେଲା? ଆଉ ମୋ ପ୍ରଭୁ ମହାରାଜଙ୍କ ସିଂହାସନରେ ତାଙ୍କ ଉତ୍ତାରେ କିଏ ବସିବ? ଏହା ଆପଣ ନିଜ ଦାସମାନଙ୍କୁ ଜଣାଇ ନାହାନ୍ତି। ତେବେ ଦାଉଦ ରାଜା ଉତ୍ତର କରି କହିଲେ, ବତ୍ସେବାକୁ ମୋ କତିକି ଡାକ। ତେଣୁ ସେ ରାଜାଙ୍କ ଛାମୁକୁ ଆସି ରାଜାଙ୍କ ଛାମୁରେ ଠିଆ ହେଲା। ଏଥିରେ ରାଜା ଶପଥ କରି କହିଲେ, ମୁଁ ଅବଶ୍ୟ ସଦାପ୍ରଭୁ ଇସ୍ରାଏଲ୍ର ପରମେଶ୍ୱରଙ୍କ ନାମରେ ଯେପରି ତୁମ୍ଭ ନିକଟରେ ଶପଥ କରିଅଛି ଯେ ମୋ ଉତ୍ତାରେ ତୁମ୍ଭ ପୁତ୍ର ସଲୋମନ ନିଶ୍ଚୟ ରାଜ୍ୟ କରିବ ଓ ମୋ ପଦରେ ମୋ ସିଂହାସନରେ ବସିବ, ସବୁ କ୍ଲେଶରୁ ମୋ ପ୍ରାଣ ମୁକ୍ତକାରୀ ସଦାପ୍ରଭୁ ଜୀବତ ଥିବା ପ୍ରମାଣେ ମୁଁ ଅବଶ୍ୟ ଆଜି ସେପରି କରିବି। ତେଣୁ ବତ୍ସେବା ଭୂମିରେ ମୁହଁ ମାଡ଼ି ରାଜାଙ୍କୁ ପ୍ରଣାମ କରି କହିଲା, ମୋ ପ୍ରଭୁ ମହାରାଜ ଦାଉଦ ଚିରଜୀବୀ ହୁଅନ୍ତୁ। ଏଥିରେ ଦାଉଦ ରାଜା କହିଲେ, ସାଦକ ଯାଜକକୁ ଓ ନାଥନ ଭବିଷ୍ୟତ ବକ୍ତାଙ୍କୁ ଓ ଜିହୋଆଦର ପୁତ୍ର ବନାୟାକୁ ମୋ କତିକି ଡାକ। ଏଣୁ ସେମାନେ ରାଜାଙ୍କ ସମ୍ମୁଖକୁ ଆସିଲେ। ତେଣେ ରାଜା ସେମାନଙ୍କୁ କହିଲେ, ତୁହେମାନେ ଆପଣା ପ୍ରଭୁଙ୍କ ଦାସମାନଙ୍କୁ ସଙ୍ଗେ ନେଇ ଓ ମୋ ପୁତ୍ର ସଲୋମନଙ୍କୁ ମୋ ନିଜ ଖଚରରେ ଆରୋହଣ କରାଇ ଗିହନକୁ ଆଣ। ଆଉ ସେଠାରେ ସାଦକ ଯାଜକ ଓ ନାଥନ ଭବିଷ୍ୟତ ବକ୍ତା ତାହାକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କରନ୍ତୁ। ପୁଣି ତୁମେମାନେ ତୁରି ବଜାଇ କୁହ, ସଲୋମନ ରାଜା ଚିରଜୀବୀ ହୁଅନ୍ତୁ। ତହିଁ ଉତ୍ତରେ ତୁମେମାନେ ତାହାର ପଛେ ପଛେ ଆସ ଓ ସେ ମୋ ସିଂହାସନରେ ବସୁ, କାରଣ ସେ ମୋ ପଦରେ ରାଜା ହେବ ଆଉ ମୁଁ ତାହାକୁ ଇସ୍ରାଏଲ ଓ ଜିହୁଦାର ଅଗ୍ରଣୀ କରି ନିଯୁକ୍ତ କଲି। ଏଥିରେ ଜିହୋୟାଦର ପୁତ୍ର ବନାୟ ରାଜାଙ୍କୁ ଉତ୍ତର କରି କହିଲା, ଆମେନ୍, ମୋ ପ୍ରଭୁ ମହାରାଜାଙ୍କୁ ସଦାପ୍ରଭୁ ପରମେଶ୍ୱର ମଧ୍ୟ ଏପରି କହନ୍ତୁ, ସଦାପ୍ରଭୁ ଯେପରି ମୋ ପ୍ରଭୁ ମହାରାଜାଙ୍କର ସହବର୍ତ୍ତୀ ହୋଇଅଛନ୍ତି ସେପରି ସଲୋମନଙ୍କର ସହବର୍ତ୍ତୀ ହେଉନ୍ତୁ, ଓ ସେ ମୋ ପ୍ରଭୁ ମହାରାଜ ଦାଉଦଙ୍କ ସିଂହାସନ ଅପେକ୍ଷା ତାଙ୍କ ସିଂହାସନ ବଡ଼ କରନ୍ତୁ। ଏଥିରେ ସାଦକ ଯାଜକ ଓ ନାଥନ ଭବିଷ୍ୟତ ବକ୍ତା ଓ ଜିହୋଆଦର ପୁତ୍ର ବନାୟ ଓ କରେଥିୟ ଓ ପଲେଥିୟ ଲୋକମାନେ ଯାଇ ସଲୋମନଙ୍କୁ ଦାଉଦ ରାଜାଙ୍କର ଖଚର ଉପରେ ଆରୋହଣ କରାଇ ଗିହନକୁ ଆଣିଲେ। ପୁଣି ସାଦକ ଯାଜକ ତମ୍ବୁ ମଧ୍ୟରୁ ତୈଳପୂର୍ଣ୍ଣ ଶୃଙ୍ଗ ନେଇ ସଲୋମନଙ୍କୁ ଅଭିଷେକ କଲା। ତେଣୁ ଲୋକମାନେ ତୁରି ବଜାନ୍ତେ ସମସ୍ତେ କହିଲେ, ସଲୋମନ ରାଜା ଚିରଜୀବୀ ହେଉନ୍ତୁ। ଆଉ ସମସ୍ତ ଲୋକ ତାହା ପଛେ ପଛେ ଉଠିଆସିଲେ ଓ ଲୋକମାନେ ବଂଶୀ ବଜାଇ ଏପରି ମହାହର୍ଷନାଦ କଲେ ଯେ ସେମାନଙ୍କ ଶବ୍ଦରେ ପୃଥିବୀ ବିଦୀର୍ଣ୍ଣ ହେଲା। ପୁଣି ଅଦନ୍ୟ ଓ ତାହାର ସଙ୍ଗୀ ନିମନ୍ତ୍ରିତ ସମସ୍ତ ଲୋକ ଭୋଜନ ଶେଷ କରିବା ସମୟରେ ତାହା ଶୁଣିଲେ। ଆଉ ଜୋଆବ ତୁରି ଶବ୍ଦ ଶୁଣି ପଚାରିଲା, ନଗରରେ ଏହି କୋଳାହଳ ଶବ୍ଦ କାହିଁକି ହେଉଅଛି? ସେ ଏପରି କହୁଥିବା ସମୟରେ ଦେଖ, ଅବିଆଥର ଯାଜକର ପୁତ୍ର ଜୋନାଥନ ଉପସ୍ଥିତ ହେଲା। ତହିଁରେ ଅଦନ୍ୟ କହିଲା, ଭିତରକୁ ଆସ, କାରଣ ତୁମ୍ଭେ ଯୋଗ୍ୟ ପୁରୁଷ ଓ ସୁସମାଚାର ଆଣିଥିବ। ତହିଁରେ ଜୋନାଥନ ଅଦନ୍ୟକୁ ଉତ୍ତର କରି କହିଲା, ସତ୍ୟ, ଆମ୍ଭମାନଙ୍କ ପ୍ରଭୁ ଦାଉଦ ରାଜା ସଲୋମନଙ୍କୁ ରାଜା କରିଅଛନ୍ତି। ପୁଣି ରାଜା ସାଦକ ଯାଜକକୁ ଓ ନାଥନ ଭବିଷ୍ୟତ ବକ୍ତାଙ୍କୁ ଓ ଜିହୋଆଦର ପୁତ୍ର ବନାୟାକୁ ପୁଣି କରେଥିୟ ଓ ପଲେଥିୟମାନଙ୍କୁ ତାଙ୍କ ସଙ୍ଗେ ପଠାଇଲେ ଓ ସେମାନେ ତାଙ୍କୁ ରାଜାଙ୍କ ନିଜ ଖଚରରେ ଆରୋହଣ କରାଇଲେ। ଆଉ ସାଦକ ଯାଜକ ଓ ନାଥନ ଭବିଷ୍ୟତ ବକ୍ତା ତାଙ୍କୁ ଗିହନରେ ରାଜାଭିଷିକ୍ତ କଲେ ଓ ସେମାନେ ସେଠାରୁ ଏପରି ଆନନ୍ଦ କରିକରି ଆସିଲେ ଯେ ତହିଁର ଶବ୍ଦରେ ନଗର ପରିପୂର୍ଣ୍ଣ ହେଲା। ତୁମେମାନେ ଯାହା ଶୁଣିଲ ତାହା ସେହି ଶବ୍ଦ ମଧ୍ୟ। ସଲୋମନ ରାଜ୍ୟର ସିଂହାସନରେ ବସୁଅଛନ୍ତି। ଆହୁରି ରାଜାଙ୍କର ଦାସମାନେ ଆମ୍ଭମାନଙ୍କ ପ୍ରଭୁ ଦାଉଦ ରାଜାଙ୍କର ମଙ୍ଗଳବାଦ କରିବାକୁ ଆସି କହିଲେ, ଆପଣଙ୍କ ପରମେଶ୍ୱର ଆପଣଙ୍କ ନାମ ଅପେକ୍ଷା ସଲୋମନଙ୍କ ନାମ ଅଧିକ କରନ୍ତୁ ଓ ଆପଣଙ୍କ ସିଂହାସନ ଅପେକ୍ଷା ତାଙ୍କ ସିଂହାସନ ବଡ଼ କରନ୍ତୁ। ତହିଁରେ ରାଜା ଶଯ୍ୟାରେ ଥାଇ ପ୍ରଣାମ କଲେ। ଆଉ ମଧ୍ୟ ରାଜା ଏପରି କହିଲେ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଧନ୍ୟ, ସେ ଆଜି ମୋ ସିଂହାସନରେ ବସିବା ପାଇଁ ଜଣକୁ ଯୋଗାଇଲେ, ଏହା ହିଁ ମୋହର ଚକ୍ଷୁ ଦେଖିଲା। ଏଥିରେ ଅଦନ୍ୟର ନିମନ୍ତ୍ରିତ ଲୋକ ସମସ୍ତେ ଭୀତ ହେଲେ, ପୁଣି ଉଠି ପ୍ରତ୍ୟେକ ଆପଣା ଆପଣା ବାଟରେ ଚାଲିଗଲେ। ଆଉ ଅଦନ୍ୟ ସଲୋମନଙ୍କ ସକାଶୁ ଭୀତ ହେଲା ଓ ସେ ଉଠିଯାଇ ଯଜ୍ଞବେଦୀର ଶୃଙ୍ଗ ଅବଲମ୍ବନ କଲା। ଏ ଉତ୍ତାରେ କେହି ସଲୋମନଙ୍କୁ ଜଣାଇ କହିଲା, ଦେଖନ୍ତୁ, ଅଦନ୍ୟ ସଲୋମନ ରାଜାଙ୍କୁ ଭୟ କରୁଅଛି, କାରଣ ସେ ଯଜ୍ଞବେଦୀର ଶୃଙ୍ଗ ଅବଲମ୍ବନ କରି କହୁଅଛି, ସଲୋମନ ରାଜା ଯେ ଆପଣା ଦାସକୁ ଖଡ଼ଗରେ ବଧ କରିବେ ନାହିଁ, ଏହା ସେ ଆଜି ମୋ ନିକଟରେ ଶପଥ କରନ୍ତୁ। ତହିଁରେ ସଲୋମନ କହିଲେ, ଯେବେ ସେ ଆପଣାକୁ ଯୋଗ୍ୟ ଲୋକ ଦେଖାଇବ ତେବେ ତାହାର ଏକ କେଶ ହିଁ ଭୂମିରେ ପଡ଼ିବ ନାହିଁ, ମାତ୍ର ତାହାଠାରେ ଦୁଷ୍ଟତା ଦେଖାଗଲେ ସେ ମରିବ। ତେଣୁ ସଲୋମନ ରାଜା ଲୋକ ପଠାନ୍ତେ ସେମାନେ ତାହାକୁ ଯଜ୍ଞବେଦୀରୁ ଓହ୍ଲାଇ ଆଣିଲେ। ତହିଁରେ ସେ ଆସି ସଲୋମନ ରାଜାଙ୍କୁ ପ୍ରଣାମ କଲା। ପୁଣି ସଲୋମନ ତାହାକୁ କହିଲେ, ଆପଣା ଘରକୁ ଯାଅ। ପ୍ରଥମ ରାଜାବଳୀ ଅଧ୍ୟାୟ 2। ଅନନ୍ତର ଦାଉଦଙ୍କର ମରଣକାଳ ସନ୍ନିକଟ ହୁଅନ୍ତେ ସେ ଆପଣା ପୁତ୍ର ସଲମନଙ୍କୁ ଆଜ୍ଞା ଦେଇ କହିଲେ, ମୁଁ ସମଗ୍ର ମର୍ତ୍ତର ମାର୍ଗରେ ଯାଉଅଛି, ଏହେତୁ ତୁମ୍ଭେ ବଳବାନ ହୁଅ ଓ ପୁରୁଷତ୍ୱ ପ୍ରକାଶ କର। ତୁମ୍ଭେ ଯାହା ଯାହା କରିବ ଓ ଯେକୌଣସି ସ୍ଥାନକୁ ଯିବ ସେସବୁରେ ଯେପରି କୁଶଳ ପ୍ରାପ୍ତ ହୁଅ, ଏଥିପାଇଁ ମୋସାଙ୍କ ବ୍ୟବସ୍ଥା ଲିଖିତ ବାକ୍ୟାନୁସାରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ବିଧି ଓ ଆଜ୍ଞା ଓ ଶାସନ ଓ ପ୍ରମାଣ ବାକ୍ୟ ପାଳନ କରି ତାହାଙ୍କ ପଥରେ ଚାଲ ଓ ତାହାଙ୍କର ରକ୍ଷଣୀୟ ରକ୍ଷା କର। ତହିଁରେ ସଦାପ୍ରଭୁ ମୋ ବିଷୟରେ ଯାହା କହିଅଛନ୍ତି, ଯଥା ଯେବେ ତୁମ୍ଭ ସନ୍ତାନମାନେ ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ଆମ୍ଭ ଛାମୁରେ ସତ୍ୟାଚରଣ କରିବାକୁ ଆପଣା ଆପଣା ପଥରେ ସାବଧାନ ହେବେ, ତେବେ ଇସ୍ରାଏଲ୍ର ସିଂହାସନରେ ବସିବାକୁ ତୁମ୍ଭ ବଂଶରେ ଲୋକର ଅଭାବ ନହିବ, ଆଉ ସେ ଆପଣାର ଏହି ବାକ୍ୟ ସଫଳ କରିବେ। ଆହୁରି ସରୁଆର ପୁତ୍ର ଜୋଆବ ମୋ ପ୍ରତି ଯାହା କରିଅଛି, ମଧ୍ୟ ଇସ୍ରାଏଲ୍ର ଦୁଇ ସେନାପତି ନରର ପୁତ୍ର ଅବନର ଓ ଜେଥରର ପୁତ୍ର ଅମାସା ପ୍ରତି ଯାହା କରିଅଛି ତାହା ତୁମ୍ଭେ ଜାଣ। ସେମାନଙ୍କୁ ବଧ କରି ସନ୍ଧି ସମୟରେ ଯୁଦ୍ଧ ସମୟର ନ୍ୟାୟ ରକ୍ତପାତ କଲା, ଓ ସେହି ଯୁଦ୍ଧଯୋଗ୍ୟ ରକ୍ତ ଆପଣା କଟିସ୍ଥିତ ବନ୍ଧନୀରେ ଓ ପାଦସ୍ଥିତ ପାଦୁକାରେ ଲଗାଇଲା। ଏହେତୁ ତୁମ୍ଭେ ଆପଣା ଜ୍ଞାନାନୁସାରେ ତାହା ପ୍ରତି ବ୍ୟବହାର କର, ଓ ତାହାର ପକ୍କକଷ ମସ୍ତକକୁ ଶାନ୍ତିରେ ପାତଳକୁ ଯିବା ପାଇଁ ନ ଦିଅ। ମାତ୍ର ଗିଲିୟଦୀୟ ବର୍ଷିଲୟର ପୁତ୍ରମାନଙ୍କ ପ୍ରତି ଦୟା ପ୍ରକାଶ କର, ଆଉ ତୁମ୍ଭ ମେଜରେ ଭୋଜନକାରୀମାନଙ୍କ ମଧ୍ୟରେ ସେମାନଙ୍କୁ ସ୍ଥାନ ଦିଅ, କାରଣ ମୁଁ ତୁମ୍ଭ ଭ୍ରାତା ଅବସାଲମଠାରୁ ପଳାଇବା ସମୟରେ ସେମାନେ ସେପରି ମୋ ନିକଟକୁ ଆସିଥିଲେ। ଆଉ ଦେଖ, ତୁମ୍ଭ ନିକଟରେ ବିନ୍ୟାମିନ୍ୟ ଗେରାର ପୁତ୍ର ବହୁରିମ୍ ନିବାସୀ ସିମି ଅଛି। ମୁଁ ମହନୈମ୍କୁ ଯିବା ଦିନ ସେ ମୋତେ ଦାରୁଣ ସାପରେ ସାପ ଦେଇଥିଲା, ମାତ୍ର ସେ ଜର୍ଦ୍ଦନ ନିକଟରେ ମୋତେ ଭେଟିବାକୁ ଆସିଥିଲା, ଓ ମୁଁ ସଦାପ୍ରଭୁଙ୍କ ନାମରେ ଶପଥ କରି ତାହାକୁ କହିଥିଲି, ମୁଁ ତୁମକୁ ଖଡ଼ଗରେ ବଧ କରିବି ନାହିଁ, ତୁମେ ତ ଜ୍ଞାନୀ ଲୋକ, ଏଣୁ ତାହାକୁ ନିରପରାଧ ମଣିବ ନାହିଁ, ଆଉ ତୁମ୍ଭର ତାହା ପ୍ରତି ଯାହା କର୍ତ୍ତବ୍ୟ ତାହା ବୁଝିବ, ଓ ତୁମ୍ଭେ ତାହାର ପକ୍କକଷ ମସ୍ତକ ରକ୍ତ ସହିତ ପାତଳକୁ ଆଣିବ। ଏଥିଉତ୍ତାରେ ଦାଉଦ ଆପଣା ପିତୃଲୋକଙ୍କ ସହିତ ଶୟନ କଲେ ଓ ଦାଉଦ ନଗରରେ କବର ପାଇଲେ। ଦାଉଦ ଇସ୍ରାଏଲ ଉପରେ 40 ବର୍ଷ ରାଜ୍ୟ କଲେ। ସେ 7 ବର୍ଷ ହିବ୍ରୋନରେ ରାଜ୍ୟ କଲେ ଓ 33 ବର୍ଷ ଜିରୁସାଲେମରେ ରାଜ୍ୟ କଲେ। ଅନନ୍ତର ସଲମନ ଆପଣାର ପିତା ଦାଉଦଙ୍କର ସିଂହାସନରେ ଉପବିଷ୍ଟ ହେଲେ, ଓ ତାଙ୍କର ରାଜ୍ୟ ଅତିଶୟ ଦୃଢ଼ ହେଲା। ତହିଁରେ ହଗିତ୍ର ପୁତ୍ର ଅଦନ୍ୟ ସଲମନଙ୍କର ମାତା ବତ୍ସେବା ନିକଟକୁ ଆସନ୍ତେ ସେ ପଚାରିଲେ, କୁଶଳରେ ଆସିଲ? ସେ ଉତ୍ତର କଲା, କୁଶଳରେ। ସେ ଆହୁରି କହିଲା, ମୋହର ତୁମ୍ଭକୁ କିଛି କହିବାର ଅଛି। ବତ୍ସେବା କହିଲେ, କୁହ। ତେଣୁ ସେ କହିଲା, ତୁମ୍ଭେ ଜାଣ ଯେ ରାଜ୍ୟ ମୋହର ଥିଲା, ଓ ମୁଁ ରାଜ୍ୟ କରିବି ବୋଲି ସମଗ୍ର ଇସ୍ରାଏଲ ମୋ ପ୍ରତି ଅନାଇ ଥିଲେ। ଯାହା ହେଉ, ରାଜ୍ୟ ବଦଳି ଯାଇ ମୋ ଭାଇଙ୍କର ହୋଇଅଛି, କାରଣ ତାହା ସଦାପ୍ରଭୁଙ୍କ ଆଡ଼ୁ ତାଙ୍କର ଥିଲା। ଏଣୁ ଏବେ ମୁଁ ତୁମକୁ ଗୋଟିଏ ନିବେଦନ କରୁଅଛି, ମୋତେ ନାସ୍ତି ନ କର। ବତ୍ସେବା ତାହାକୁ କହିଲେ, କୁହ। ତେଣୁ ସେ କହିଲା, ତୁମ୍ଭେ ଅନୁଗ୍ରହ କରି ସୁନେମିଆ ଅବିସରାକୁ ମୋ ସଙ୍ଗେ ବିବାହ ଦେବା ପାଇଁ ସଲମନ ରାଜାଙ୍କୁ କୁହ, ସେ ତ ତୁମକୁ ନାସ୍ତି କରିବେ ନାହିଁ। ଏଥିରେ ବତ୍ସେବା କହିଲେ, ଭଲ, ମୁଁ ତୁମ ପାଇଁ ରାଜାଙ୍କୁ କହିବି। ଏହେତୁ ବତ୍ସେବା ଅଦନୀୟ ନିମନ୍ତେ କହିବା ପାଇଁ ସଲମନ ରାଜାଙ୍କ ନିକଟକୁ ଗଲେ। ତେଣୁ ରାଜା ତାଙ୍କୁ ଭେଟିବା ପାଇଁ ଉଠି ପ୍ରଣାମ କଲେ, ଓ ଆପଣା ସିଂହାସନରେ ବସି ରାଜମାତାଙ୍କ ନିମନ୍ତେ ଆସନ ରଖାଇଲେ। ତେଣୁ ସେ ତାଙ୍କର ଦକ୍ଷିଣ ପାଖରେ ବସିଲେ। ତେବେ ସେ କହିଲେ, ତୁମ୍ଭଠାରେ ମୋହର ଏକ କ୍ଷୁଦ୍ର ନିବେଦନ ଅଛି, ମୋତେ ନାସ୍ତି ନ କର। ତେଣୁ ରାଜା ତାଙ୍କୁ କହିଲେ, ମୋହର ମାତ କୁହ, କାରଣ ମୁଁ ତୁମ୍ଭକୁ ନାସ୍ତି କରିବି ନାହିଁ। ଏଥିରେ ସେ କହିଲେ, ସୁନେମିଆ ଅବିସରାକୁ ତୁମ୍ଭ ଭାଇ ଅଦନ୍ୟ ସହିତ ବିବାହ ଦିଆଯାଉ। ତେଣୁ ସଲମନ ରାଜା ଉତ୍ତର କରି ଆପଣା ମାତାଙ୍କୁ କହିଲେ, ତୁମ୍ଭେ ଅଦନ୍ୟ ନିମନ୍ତେ ସୁନେମିଆ ଅବିସରାକୁ କାହିଁକି ମାଗୁଅଛ? ତାହା ପାଇଁ ରାଜ୍ୟ ମଧ୍ୟ ମାଗ, କାରଣ ସେ ତ ମୋହର ବଡ଼ ଭାଇ। ହଁ, ତାହା ପାଇଁ ପୁଣି ଅବିଆଥର ଯାଜକ ଓ ସରୁଆର ପୁତ୍ର ଜୋଆବ ପାଇଁ ମଧ୍ୟ ମାଗ। ସେତେବେଳେ ସଲମନ ରାଜା ସଦାପ୍ରଭୁଙ୍କ ନାମରେ ଶପଥ କରି କହିଲେ, ଯେବେ ଅଦନ୍ୟ ଏହି କଥା ଆପଣା ପ୍ରାଣ ବିରୁଦ୍ଧରେ କହି ନ ଥାଏ, ତେବେ ପରମେଶ୍ୱର ମୋତେ ସେହି ଦଣ୍ଡ ମଧ୍ୟ ତହିଁରୁ ଅଧିକ ଦେଉନ୍ତୁ। ଏହେତୁ ଯେଉଁ ସଦାପ୍ରଭୁ ନିଜ ପ୍ରତିଜ୍ଞାନୁସାରେ ମୋତେ ସୁସ୍ଥିର କରି ମୋ ପିତା ଦାଉଦଙ୍କ ସିଂହାସନରେ ମୋତେ ବସାଇଅଛନ୍ତି, ଓ ଯେ ମୋ ଗୃହ ଦୃଢ଼ କରିଅଛନ୍ତି, ତାହାଙ୍କ ଜୀବତ ଥିବା ପ୍ରମାଣେ ଅଦନୀୟ ନିଶ୍ଚୟ ଆଜି ହତ ହେବ। ଏଉତାରେ ସଲମନ ରାଜା ଜିହୋଆଦର ପୁତ୍ର ବନାୟାକୁ ପଠାଇଲେ, ତେଣୁ ସେ ତାହାକୁ ଆକ୍ରମଣ କରନ୍ତେ, ସେ ମଲା। ଅନନ୍ତର ରାଜା ଅବିଆଥର ଯାଜକକୁ କହିଲେ, ତୁମ୍ଭେ ଅନାଥତ୍କୁ ଆପଣା କ୍ଷେତ୍ରକୁ ଯାଅ, କାରଣ ତୁମ୍ଭେ ମୃତ୍ୟୁଯୋଗ୍ୟ, ମାତ୍ର ମୁଁ ତୁମକୁ ବର୍ତ୍ତମାନ ବଧ କରିବି ନାହିଁ। ଯେହେତୁ ତୁମ୍ଭେ ମୋ ପିତା ଦାଉଦଙ୍କ ସମ୍ମୁଖରେ ପ୍ରଭୁ ସଦାପ୍ରଭୁଙ୍କ ସିନ୍ଧୁକ ବହିଥିଲ, ଆହୁରି ମୋ ପିତାଙ୍କ ସମସ୍ତ ଦୁଃଖଭୋଗରେ ଦୁଃଖଭୋଗ କରିଥିଲ। ଏ ନିମନ୍ତେ ସଦାପ୍ରଭୁ ସିଲରେ ଏଲିର ବଂଶ ବିଷୟରେ ଯାହା କହିଥିଲେ ତାଙ୍କର ସେହି ବାକ୍ୟ ସିଦ୍ଧ କରିବା ପାଇଁ ସଲମନ ଅବିଆଥରକୁ ସଦାପ୍ରଭୁଙ୍କ ଯାଜକ କର୍ମରୁ ଦୂର କରିଦେଲେ। ଏ ଉତ୍ତାରେ ଜୋଆବ ନିକଟରେ ସମ୍ବାଦ ଉପସ୍ଥିତ ହେଲା, କାରଣ ଜୋଆବ ଯଦ୍ୟପି ଅବସାଲମର ଅନୁଗାମୀ ହେବା ପାଇଁ ବିପଦଗାମୀ ହୋଇନଥିଲା, ତଥାପି ଅଦନ୍ୟର ଅନୁଗାମୀ ହେବା ପାଇଁ ବିପଦଗାମୀ ହେଲା। ସେଥିସକାଶୁ ଜୋଆବ ସଦାପ୍ରଭୁଙ୍କ ତମ୍ବୁକୁ ପଳାଇ ଯଜ୍ଞବେଦୀର ଶୃଙ୍ଗ ଅବଲମ୍ବନ କଲା। ଏ ଉତ୍ତାରେ ଦେଖ, ଜୋଆବ ସଦାପ୍ରଭୁଙ୍କ ତମ୍ବୁକୁ ପଳାଇ ବେଦୀ ନିକଟରେ ଅଛି, ଏହି ସମ୍ବାଦ ସଲମନ ରାଜାଙ୍କୁ ଦିଆଯାଆନ୍ତେ, ସେ ଜିହାଦର ପୁତ୍ର ବନ୍ୟାକୁ ପଠାଇ କହିଲେ, ଯାଅ ତାକୁ ଆକ୍ରମଣ କର। ତାହେଲେ ବନ୍ୟା ସଦାପ୍ରଭୁଙ୍କ ତମ୍ବୁକୁ ଯାଇ ତାହାକୁ କହିଲା, ରାଜା କହିଅଛନ୍ତି ବାହାରକୁ ଆସ। ମାତ୍ର ସେ କହିଲା, ନା ମୁଁ ଏଠାରେ ମରିବି। ଏଥିରେ ବନ୍ୟା ପୁଣି ରାଜାଙ୍କ ନିକଟକୁ ସମ୍ବାଦ ଆଣି କହିଲା, ଜୋଆବ ଏପରି କହିଲା ଓ ମୋତେ ଏପରି ଉତ୍ତର ଦେଲା। ତେବେ ରାଜା ତାହାକୁ କହିଲେ, ସେ ଯେପରି କହିଅଛି ସେପରି କର, ତାହାକୁ ଆଘାତ କର ଓ ତାହାକୁ କବର ଦିଅ। ତହିଁରେ ଜୋଆବ ଅକାରଣରେ ଯେଉଁ ରକ୍ତପାତ କରିଅଛି ତହିଁରେ ଅପରାଧ ତୁମ୍ଭେ ମୋଠାରୁ ଓ ମୋ ପିତୃଗୃହରୁ ଦୂର କରିବ। ପୁଣି ସଦାପ୍ରଭୁ ତାହାର ରକ୍ତପାତର ଅପରାଧ ତାର ନିଜ ମସ୍ତକରେ ବର୍ତ୍ତାଇବେ, କାରଣ ସେ ମୋ ପିତା ଦାଉଦଙ୍କ ଅଜ୍ଞାତସାରରେ ଆପଣାଠାରୁ ଧାର୍ମିକ ଓ ଉତ୍ତମ ଇସ୍ରାଏଲର ସେନାପତି ନରର ପୁତ୍ର ଅବନର ଓ ଜିହୁଦାର ସେନାପତି ଜେଥର ପୁତ୍ର ଅମାସା ଏ ଦୁଇ ଜଣଙ୍କୁ ଆକ୍ରମଣ କରି ଖଡ଼ଗରେ ବଦ୍ଧ କରିଥିଲା। ତେଣୁ ସେମାନଙ୍କ ରକ୍ତପାତର ଅପରାଧ ଜୋଆବର ମସ୍ତକରେ ଓ ସଦାକାଳ ତାହାର ବଂଶର ମସ୍ତକରେ ବର୍ତ୍ତିବ, ମାତ୍ର ଦାଉଦଙ୍କ ପ୍ରତି ଓ ତାଙ୍କ ବଂଶ ପ୍ରତି ଓ ତାଙ୍କ ଗୃହ ପ୍ରତି ଓ ତାଙ୍କ ସିଂହାସନ ପ୍ରତି ସଦାପ୍ରଭୁଙ୍କଠାରୁ ସଦାକାଳ ଶାନ୍ତି ବର୍ତ୍ତିବ। ଏ ଉତ୍ତାରେ ଜିହାଦର ପୁତ୍ର ବନ୍ୟା ଯାଇ ତାହାକୁ ଆକ୍ରମଣ କରି ବଦ୍ଧ କଲା ଓ ପ୍ରାନ୍ତରସ୍ଥ ତାହାର ନିଜ ଗୃହରେ ତାହାକୁ କବର ଦିଆଗଲା। ପୁଣି ରାଜା ତାହାର ପଦରେ ଜିହାଦର ପୁତ୍ର ବନ୍ୟାକୁ ସେନାପତି କରି ନିଯୁକ୍ତ କଲେ ଓ ରାଜା ଅବିଆଥର ପଦରେ ସାଦକକୁ ଯାଜକ କରି ନିଯୁକ୍ତ କଲେ। ଏ ଉତ୍ତାରେ ରାଜା ଲୋକ ପଠାଇ ସିମିକି ଡକାଇ କହିଲେ, ଜିରୁସାଲାମରେ ଆପଣା ପାଇଁ ଏକ ଗୃହ ନିର୍ମାଣ କରି ସେଠାରେ ବାସ କର, ଆଉ ସେଠାରୁ ଅନ୍ୟ କୌଣସି ସ୍ଥାନକୁ ଯାଅ ନାହିଁ, କାରଣ ତୁମ୍ଭେ ଯେଉଁଦିନ ବାହାରି କିଦ୍ରୋଣ ନଦୀ ପାର ହେବ ସେହିଦିନ ତୁମ୍ଭେ ନିତାନ୍ତ ମରିବ, ଏହା ନିଶ୍ଚୟ ଜାଣ। ତୁମ୍ଭ ରକ୍ତପାତର ଅପରାଧ ତୁମ ନିଜ ମସ୍ତକରେ ବର୍ତ୍ତିବ। ତହିଁରେ ସିମି ରାଜାଙ୍କୁ କହିଲା, ଏ ଉତ୍ତମ କଥା, ମୋ ପ୍ରଭୁ ମହାରାଜ ଯେପରି କହିଅଛନ୍ତି ଆପଣଙ୍କ ଦାସ ସେପରି କରିବ। ଏଣୁ ସିମି ଅନେକ ଦିନ ଜିରୁସାଲାମରେ ବାସ କଲା। ଅନନ୍ତର ତିନି ବର୍ଷ ଶେଷରେ ସିମିର ଦାସମାନଙ୍କ ମଧ୍ୟରୁ ଦୁଇଜଣ ମାଖାର ପୁତ୍ର ଗାଥିୟ ରାଜା ଆଖିସ୍ ନିକଟକୁ ପଳାଇଲେ। ଏଥିରେ ଲୋକେ ସିମିକି ଜଣାଇ କହିଲେ, ଦେଖ ତୁମ୍ଭ ଦାସମାନେ ଗାଥ ନଗରରେ ଅଛନ୍ତି। ତେଣୁ ସିମି ଉଠି ଗର୍ଦ୍ଧବଶ ଯାଇ ଆପଣା ଦାସମାନଙ୍କୁ ଅନ୍ୱେଷଣ କରିବା ପାଇଁ ଗାଥ ନଗରକୁ ଆଖିସ୍ କତି ଗଲା। ପୁଣି ସିମି ଯାଇ ଗାଥରୁ ଆପଣା ଦାସମାନଙ୍କୁ ଆଣିଲା। ତେଣୁ ସଲମନଙ୍କୁ ସମ୍ବାଦ ଦିଆଗଲା ଯେ ସିମି ଜିରୁସାଲମରୁ ଗାଥକୁ ଯାଇଥିଲା, ପୁଣି ଫେରିଆସିଅଛି। ଏଥିରେ ରାଜା ଲୋକ ପଠାଇ ସିମିକି ଡକାଇ ତାହାକୁ କହିଲେ, ତୁମ୍ଭେ ଯେଉଁଦିନ ବାହାରି ଅନ୍ୟ କୌଣସି ସ୍ଥାନରେ ଭ୍ରମଣ କରିବ ସେହିଦିନ ତୁମ୍ଭେ ନିତାନ୍ତ ମରିବ, ଏହା ନିଶ୍ଚୟ ଜାଣ। ମୁଁ ସଦାପ୍ରଭୁଙ୍କ ନାମରେ ତୁମ୍ଭକୁ ଶପଥ କରାଇ ତୁମ୍ଭ ବିପକ୍ଷରେ କ'ଣ ଏହି ସାକ୍ଷ୍ୟ ଦେଇନାହିଁ? ଆଉ ତୁମ୍ଭେ ମୋତେ କହିଥିଲ ମୁଁ ଯେଉଁ କଥା ଶୁଣିଲି ତାହା ଉତ୍ତମ। ତେବେ ତୁମ୍ଭେ ସଦାପ୍ରଭୁଙ୍କ ଶପଥ ଓ ତୁମ୍ଭ ଦତ୍ତ ମୋହର ଆଜ୍ଞା କିହେତୁ ପାଳନ ନ କଲ? ରାଜା ଆହୁରି ସିମିକି କହିଲେ, ମୋର ପିତା ଦାଉଦଙ୍କ ପ୍ରତି ତୁମ୍ଭର କୃତ ଯେ ସକଳ ଦୁଷ୍ଟତା ବିଷୟ ତୁମ୍ଭ ମନ ପ୍ରମାଣ ଦିଏ ତାହା ତୁମ୍ଭେ ଜାଣୁଅଛ, ଏହେତୁ ସଦାପ୍ରଭୁ ତୁମ୍ଭ ଦୁଷ୍ଟତା ତୁମ୍ଭ ନିଜ ମସ୍ତକରେ ବର୍ତ୍ତାଇବେ। ମାତ୍ର ସଲମନ ରାଜା ଆଶୀର୍ବାଦ ପ୍ରାପ୍ତ ହେବ ଓ ସଦାପ୍ରଭୁଙ୍କ ସମ୍ମୁଖରେ ଦାଉଦଙ୍କ ସିଂହାସନ ଅନନ୍ତକାଳ ସ୍ଥିରୀକୃତ ହେବ। ଏ ଉତ୍ତାରେ ରାଜା ଜିହାଦର ପୁତ୍ର ବନ୍ୟାକୁ ଆଜ୍ଞା କରନ୍ତେ, ସେ ଯାଇ ତାହାକୁ ଆକ୍ରମଣ କଲା, ତେଣୁ ସେ ମଲା। ଏହି ରୂପେ ସଲମନଙ୍କ ହସ୍ତରେ ରାଜ୍ୟ ଦୃଢ଼ ହେଲା। ପ୍ରଥମ ରାଜାବଳୀ ଅଧ୍ୟାୟ ତିନି। ଅନନ୍ତର ସଲମନ ମିଶ୍ରର ରାଜା ଫାରୋ ସହିତ ଆତ୍ମୀୟତା କରି ଫାରୋର କନ୍ୟାକୁ ବିବାହ କଲେ ଓ ଆପଣା ଗୃହ ଓ ସଦାପ୍ରଭୁଙ୍କ ଗୃହ ଓ ଜିରୁସାଲମର ଚତୁର୍ଦ୍ଦିଗସ୍ତ ପ୍ରାଚୀରର ନିର୍ମାଣ ସମାପ୍ତ ହେବା ପର୍ଯ୍ୟନ୍ତ ତାହାକୁ ଆଣି ଦାଉଦ ନଗରରେ ରଖିଲେ। ମାତ୍ର ଲୋକମାନେ ନାନା ଉଚ୍ଚସ୍ଥଳୀରେ ବଳିଦାନ କରୁଥିଲେ, କାରଣ ସେ ସମୟ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ନାମ ଉଦ୍ଦେଶ୍ୟରେ କୌଣସି ଗୃହ ନିର୍ମିତ ହୋଇନଥିଲା। ପୁଣି ସଲମନ ଆପଣା ପିତା ଦାଉଦଙ୍କର ବିଧି ଅନୁସାରେ ଆଚରଣ କରି ସଦାପ୍ରଭୁଙ୍କୁ ପ୍ରେମ କଲେ। କେବଳ ସେ ଉଚ୍ଚସ୍ଥଳୀମାନରେ ବଳିଦାନ କଲେ ଓ ଧୂପ ଜଳାଇଲେ। ପୁଣି ରାଜା ବଳିଦାନ କରିବା ନିମନ୍ତେ ଗିବିଓନକୁ ଗଲେ, କାରଣ ତାହା ବଡ଼ ଉଚ୍ଚସ୍ଥଳୀ ଥିଲା। ସଲୋମନ ସେହି ଯଜ୍ଞବେଦୀ ଉପରେ 100,000 ହୋମବଳି ଉତ୍ସର୍ଗ କଲେ। ଗିବିଓନରେ ସଦାପ୍ରଭୁ ରାତ୍ରିରେ ସ୍ୱପ୍ନ ଦ୍ୱାରା ସଲୋମନଙ୍କୁ ଦର୍ଶନ ଦେଲେ ଆଉ ପରମେଶ୍ୱର କହିଲେ, ଆମ୍ଭେ ତୁମ୍ଭକୁ କ'ଣ ଦେବା ତାହା ମାଗ। ତହିଁରେ ସଲୋମନ କହିଲେ, ତୁମ୍ଭ ଦାସ ଆମ୍ଭ ପିତା ଦାଉଦ ତୁମ୍ଭ ଛାମୁରେ ସତ୍ୟତା ଓ ଧାର୍ମିକତା ଓ ମନର ସରଳତାରେ ତୁମ୍ଭ ସହିତ ଗମନାଗମନ କରିବା ପ୍ରମାଣେ ତୁମ୍ଭେ ତାଙ୍କ ପ୍ରତି ମହାଦୟା ପ୍ରକାଶ କଲ। ଆହୁରି ତୁମ୍ଭେ ତାଙ୍କ ପାଇଁ ଏହି ମହାଦୟା ରଖିଅଛ ଯେ ଆଜିର ନ୍ୟାୟ ତାଙ୍କର ସିଂହାସନରେ ବସିବା ପାଇଁ ତାଙ୍କୁ ଏକ ପୁତ୍ର ଦେଇଅଛ। ଏବେ ହେ ସଦାପ୍ରଭୁ ମୋର ପରମେଶ୍ୱର, ତୁମ୍ଭେ ମୋ ପିତା ଦାଉଦଙ୍କ ପଦରେ ଆପଣାର ଏହି ଦାସକୁ ରାଜା କରିଅଛ, ମାତ୍ର ମୁଁ ତ କ୍ଷୁଦ୍ର ବାଳକ, କି ରୂପେ ବାହାରକୁ ଯିବାକୁ ଓ ଭିତରକୁ ଆସିବାକୁ ହୁଏ ତାହା ମୁଁ ତ ଜାଣେ ନାହିଁ। ଆଉ ତୁମ୍ଭର ଦାସ ତୁମ୍ଭ ମନୋନୀତ ଲୋକମାନଙ୍କ ମଧ୍ୟରେ ଅଛି, ସେମାନେ ବାହୁଲ୍ୟ ହେତୁରୁ ଅଗଣ୍ୟ ଓ ଅସଂଖ୍ୟ ଏକ ମହାଗୋଷ୍ଠୀ ଅଟନ୍ତି। ଏହେତୁ ଯେପରି ଆମ୍ଭେ ଭଲ ଓ ମନ୍ଦର ପ୍ରଭେଦ ଜାଣିପାରିବୁ, ଏଥିପାଇଁ ତୁମ୍ଭ ଲୋକମାନଙ୍କର ବିଚାର କରିବା ନିମନ୍ତେ ତୁମ୍ଭର ଏହି ଦାସକୁ ଜ୍ଞାନୀ ମନ ଦିଅ, କାରଣ ତୁମ୍ଭର ଏହି ମହାଗୋଷ୍ଠୀର ବିଚାର କରିବାକୁ କିଏ ସମର୍ଥ। ସଲୋମନ ଯେ ଏହି ବିଷୟ ମାଗିଲେ, ଏହି କଥାରେ ପ୍ରଭୁ ସନ୍ତୁଷ୍ଟ ହେଲେ। ଏଥିରେ ପରମେଶ୍ୱର ତାଙ୍କୁ କହିଲେ, ତୁମ୍ଭେ ଏହି ବିଷୟ ମାଗିଅଛ, ପୁଣି ଆପଣ ନିମନ୍ତେ ଦୀର୍ଘାୟୁ ମାଗିନାହଁ, କିମ୍ବା ଆପଣ ନିମନ୍ତେ ଐଶ୍ୱର୍ଯ୍ୟ ମାଗିନାହଁ, ଅଥବା ଆପଣ ଶତ୍ରୁମାନଙ୍କର ପ୍ରାଣ ମାଗିନାହଁ, ମାତ୍ର ବିଚାର କରିବା ପାଇଁ ଆପଣ ନିମନ୍ତେ ଜ୍ଞାନ ମାଗିଅଛ। ଏହେତୁ ଦେଖ, ଆମ୍ଭେ ତୁମ୍ଭ ବାକ୍ୟାନୁସାରେ କଲୁ। ଦେଖ, ଆମ୍ଭେ ତୁମ୍ଭକୁ ଏପରି ଜ୍ଞାନ ଓ ବୁଦ୍ଧି ବିଶିଷ୍ଟ ମନ ଦେଲୁ ଯେ ତୁମ୍ଭ ପୂର୍ବେ ତୁମ୍ଭ ସମାନ କେହି ହୋଇନାହିଁ, କିମ୍ବା ତୁମ୍ଭ ଉତ୍ତାରେ ତୁମ୍ଭ ସମାନ କେହି ଉତ୍ପନ୍ନ ହେବ ନାହିଁ। ଆହୁରି ତୁମ୍ଭେ ଯେଉଁ ଐଶ୍ୱର୍ଯ୍ୟ ଓ ପ୍ରତାପ ମାଗିନାହଁ, ସେହି ଦୁଇ ମଧ୍ୟ ଆମ୍ଭେ ତୁମ୍ଭକୁ ଏପରି ଦେଲୁ ଯେ ତୁମ୍ଭର ଯାବଜୀବନ ରାଜାମାନଙ୍କ ମଧ୍ୟରେ କେହି ତୁମ୍ଭ ସମାନ ହେବ ନାହିଁ। ପୁଣି ତୁମ୍ଭ ପିତା ଦାଉଦ ଯେପରି ଗମନ କଲା, ସେପରି ତୁମ୍ଭେ ଯେବେ ଆମ୍ଭର ବିଧି ଓ ଆଜ୍ଞା ପାଳନ କରିବା ପାଇଁ ଆମ୍ଭ ପଥରେ ଗମନ କରିବ, ତେବେ ଆମ୍ଭେ ତୁମ୍ଭର ଆୟୁଷ ବୃଦ୍ଧି କରିବା। ଏ ଉତ୍ତରେ ସଲୋମନ ଜାଗ୍ରତ ହୁଅନ୍ତେ, ଦେଖ ଏହା ସ୍ୱପ୍ନ ମାତ୍ର। ତେଣୁ ସେ ଜେରୁସାଲେମକୁ ଯାଇ ସଦାପ୍ରଭୁଙ୍କ ନିୟମ ସିନ୍ଧୁକ ସମ୍ମୁଖରେ ଠିଆ ହୋଇ ହୋମବଳି ଉତ୍ସର୍ଗ କଲେ ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରି ଆପଣା ସମସ୍ତ ଦାସଙ୍କ ନିମନ୍ତେ ଏକ ଭୋଜ କଲେ। ସେହି ସମୟରେ ଦୁଇ ବେଶ୍ୟା ସ୍ତ୍ରୀ ରାଜାଙ୍କ ନିକଟକୁ ଆସି ତାଙ୍କର ସମ୍ମୁଖରେ ଠିଆ ହେଲେ। ପୁଣି ଏକ ସ୍ତ୍ରୀ କହିଲା, ହେ ମୋର ପ୍ରଭୁ, ମୁଁ ଓ ଏହି ସ୍ତ୍ରୀ ଏକ ଘରେ ବାସ କରୁ, ଆଉ ମୁଁ ସେହି ଗୃହରେ ତାହା ସଙ୍ଗେ ଥାଇ ଏକ ସନ୍ତାନ ପ୍ରସବ କଲି। ପୁଣି ମୋହର ପ୍ରସବର ତୃତୀୟ ଦିନରେ ଏହି ସ୍ତ୍ରୀ ମଧ୍ୟ ପ୍ରସବ କଲା, ଓ ଆମ୍ଭେ ଦୁହେଁ ଏକତ୍ର ଥିଲୁ। ସେହି ଘରେ ଆମ୍ଭ ଦୁହିଁଙ୍କ ଛଡ଼ା ଅନ୍ୟ କୌଣସି ବାହାର ଲୋକ ନଥିଲା। ଆଉ ଏହି ସ୍ତ୍ରୀ ଆପଣା ପିଲା ଉପରେ ନଦୀ ହୋଇ ଶୋଇବାରୁ ତାହାର ପିଲା ରାତ୍ରିରେ ମରିଗଲା। ଏଣୁ ସେ ମଧ୍ୟରାତ୍ରରେ ଉଠି ଆପଣଙ୍କ ଦାସୀ ନିଦ୍ରିତ ଥିବାବେଳେ ମୋ ପାଖରୁ ମୋହର ପୁତ୍ରକୁ ନେଇ ଆପଣା କୋଳରେ ଶୁଆଇଲା, ଓ ତାହାର ମଲା ପିଲାକୁ ମୋ କୋଳରେ ଶୁଆଇଦେଲା। ତେଣୁ ମୁଁ ସକାଳେ ଆପଣା ପିଲାକୁ ଦୁଧ ଦେବା ପାଇଁ ଉଠାନ୍ତେ, ଦେଖ ସେ ମରିଯାଇଅଛି, ମାତ୍ର ସକାଳେ ମୁଁ ଭଲ କରି ପରଖ କରନ୍ତେ, ଦେଖ ଏ ତ ମୋହର ଜନ୍ମକଲା ପୁତ୍ର ନୁହେଁ। ତେଣୁ ସେ ଅନ୍ୟ ସ୍ତ୍ରୀ କହିଲା, ନା, ମାତ୍ର ଜିଅନ୍ତାଟି ମୋହର ପୁଅ ଓ ମଲାଟି ତୁମ୍ଭର ପୁଅ। ଆଉ ଏ ସ୍ତ୍ରୀ କହିଲା, ନା, ମଲାଟି ତୁମ୍ଭର ପୁଅ ଓ ଜିଅନ୍ତାଟି ମୋହର ପୁଅ। ଏହି ରୂପେ ସେମାନେ ରାଜାଙ୍କ ଛାମୁରେ ଗୁହାରି କଲେ। ତେବେ ରାଜା କହିଲେ, ଜଣେ କହୁଛି ଜିଅନ୍ତାଟି ମୋହର ପୁଅ ଓ ମଲାଟି ତୁମ୍ଭର ପୁଅ, ପୁଣି ଅନ୍ୟ ଜଣ କହୁଛି, ନା, ମାତ୍ର ମଲାଟି ତୁମ୍ଭର ପୁଅ ଓ ଜିଅନ୍ତାଟି ମୋହର ପୁଅ। ଏଥିରେ ରାଜା କହିଲେ, ମୋହର କତିକି ଗୋଟିଏ ଖଣ୍ଡା ଆଣ। ତେଣୁ ସେମାନେ ରାଜାଙ୍କ ଛାମୁକୁ ଖଣ୍ଡା ଆଣିଲେ। ତେବେ ରାଜା କହିଲେ, ଏହି ଜିଅନ୍ତା ପିଲାଟିକି ଦୁଇ ଖଣ୍ଡ କରି ଜଣକୁ ଅଧେ ଓ ଅନ୍ୟ ଜଣକୁ ଅଧେ ଦିଅ। ଏଥିରେ ଯେଉଁ ସ୍ତ୍ରୀର ପିଲା ଜୀବିତ ଥିଲା, ତାହାର ଅନ୍ତଃକରଣ ଆପଣା ପୁତ୍ର ପ୍ରତି ସ୍ନେହରେ ଉତ୍ତପ୍ତ ହେଲା। ଏଣୁ ସେ ରାଜାଙ୍କୁ କହିଲା, ହେ ମୋହର ପ୍ରଭୁ, ଜିଅନ୍ତା ପିଲାଟି ତାକୁ ଦେଉନ୍ତୁ, କୌଣସି ମତେ ତାକୁ ବଧ ନ କରନ୍ତୁ। ମାତ୍ର ଅନ୍ୟ ସ୍ତ୍ରୀ କହିଲା, ସେ ମୋହର ନହୁ କି ତୁମ୍ଭର ନହୁ, ତାକୁ ଦୁଇ ଖଣ୍ଡ କର। ସେତେବେଳେ ରାଜା ଉତ୍ତର କରି କହିଲେ, ଏହାକୁ ଜୀବିତ ବାଳକଟିକି ଦିଅ, କୌଣସି ମତେ ବଧ ନ କର, ସେ ତ ତାହାର ମାତା। ଆଉ ସମଗ୍ର ଇସ୍ରାଏଲ ରାଜାଙ୍କର ଏହି ବିଚାରର ନିଷ୍ପତ୍ତି ବିଷୟ ଶୁଣି ରାଜାଙ୍କୁ ଭୟ କଲେ, କାରଣ ସେମାନେ ଦେଖିଲେ ଯେ ବିଚାର କରିବା ନିମନ୍ତେ ତାଙ୍କର ଅନ୍ତରରେ ପରମେଶ୍ୱର ଦତ୍ତ ଜ୍ଞାନ ଅଛି। ପ୍ରଥମ ରାଜାବଳୀ ଅଧ୍ୟାୟ 4। ଏହି ରୂପେ ସଲୋମନ ରାଜା ସମଗ୍ର ଇସ୍ରାଏଲ ଉପରେ ରାଜା ହେଲେ। ଏମାନେ ତାଙ୍କର ଅଧିପତି ଥିଲେ, ଯଥା ସାଦକର ପୁତ୍ର ଅସରିୟ ଯାଜକ, ସିସାର ପୁତ୍ର ଇଲିହରପ ଓ ଅହିୟ ଲେଖକ, ଅହିଲୁଦ୍ର ପୁତ୍ର ଜିହସାପଟ ଇତିହାସକର୍ତ୍ତା, ଓ ଜିହାଦର ପୁତ୍ର ବନାୟ ସେନାପତି ଥିଲା। ପୁଣି ସାଦକ ଓ ଅବିଆଥର ଯାଜକ ଥିଲେ। ନାଥନର ପୁତ୍ର ଅସରିୟ ଦେଶାଧ୍ୟକ୍ଷମାନଙ୍କର ପ୍ରଧାନ ଥିଲା, ଓ ନାଥନ ପୁତ୍ର ସାବୁଦ ଯାଜକ ଓ ରାଜାଙ୍କ ମିତ୍ର ଥିଲା। ପୁଣି ଅହିସାର ଗୃହାଧ୍ୟକ୍ଷ ଥିଲା, ଓ ଅବଦ୍ର ପୁତ୍ର ଅଦନିରାମ ବେଠିକର୍ମର ଅଧ୍ୟକ୍ଷ ଥିଲା। ଆଉ ସମଗ୍ର ଇସ୍ରାଏଲ ଉପରେ ସଲମନଙ୍କର ବାର ଜଣ ଦେଶାଧ୍ୟକ୍ଷ ଥିଲେ। ସେମାନେ ରାଜା ଓ ତାଙ୍କର ଗୃହ ପାଇଁ ଖାଦ୍ୟଦ୍ରବ୍ୟ ଯୋଗାଇଲେ। ପ୍ରତିଜଣ ବର୍ଷ ମଧ୍ୟରେ ଏକ ଏକ ମାସ ପାଇଁ ଦ୍ରବ୍ୟ ଯୋଗାଇଲେ। ଆଉ ସେମାନଙ୍କର ନାମ ଏହି ଇଫ୍ରାଇମର ପର୍ବତମୟ ଦେଶରେ ବିନହୁର, ମାକସ ଓ ସାଲବିମ ଓ ବୈତସେମସ ଓ ଏଲନ ବୈଥାନନରେ ବିନ ଦେକର, ଅରୁବତରେ ବିନ ହେସଦ, ସଖୋ ଓ ସମୁଦାୟ ହେଫର ପ୍ରଦେଶ ତାହାର ଅଧୀନ ଥିଲା। ସମୁଦାୟ ଦୋର ଉପପର୍ବତରେ ବିନ ଅବିନାଦବ ସଲମନଙ୍କର କନ୍ୟା ଟାଫତ ତାହାର ଭାର୍ଯ୍ୟା ଥିଲା। ତାନକ ଓ ମଗିଦ ଓ ବୈତସାନଠାରୁ ଆବେଲମ ହୋଲା ଓ ଜଗୁମିଆମ ପାରି ପର୍ଯ୍ୟନ୍ତ ସର୍ତ୍ତନ ନିକଟବର୍ତ୍ତୀ ଜିସ୍ରିଏଲ ତଳେ ଥିବା ସମଗ୍ର ବୈତସାନରେ ଅହିଲୁଦ୍ର ପୁତ୍ର ବାନା, ରାମତ ଗିଲିୟଦରେ ବିନ ରୋବର, ମନସିର ପୁତ୍ର ୟାଇରର ଗିଲିୟଦ ସ୍ଥିତ ସମସ୍ତ ଗ୍ରାମ ତାହାର ଅଧୀନ ଥିଲା। ଅର୍ଥାତ୍ ବାସନସ୍ଥ ଅର୍ଗବ ଅଞ୍ଚଳରେ ଥିବା ପ୍ରାଚୀର ବେଷ୍ଟିତ ଓ ପିତ୍ତଳ ଅର୍ଗଳ ବିଶିଷ୍ଟ 60 ବୃହତ ନଗର ତାହାର ଅଧୀନ ଥିଲା। ମହାନଇମରେ ଇଦର ପୁତ୍ର ଅହିନାଦବ, ନପ୍ତାଲିରେ ଅହିମାସ, ସେ ସଲମନଙ୍କର କନ୍ୟା ବାସମତକୁ ବିବାହ କରିଥିଲା। ଆସେର ଓ ବାଲୋରେ ହୁସୟର ପୁତ୍ର ବାନା, ଇସାଖରରେ ପାରୁହର ପୁତ୍ର ଜିହସାଫଟ, ବିନାମିନରେ ଏଲ୍ଲାର ପୁତ୍ର ସିମି, ଇମୋରିୟମାନଙ୍କ ରାଜା ସିହୋନର ଓ ବାସନର ରାଜା ଓଗୋର, ଗିଲିୟଦ ଦେଶରେ ଉରିର ପୁତ୍ର ଗେବର, ସେ ଦେଶରେ ସେ ଏକମାତ୍ର ଦେଶାଧ୍ୟକ୍ଷ ଥିଲା। ଜିହୁଦା ଓ ଇସ୍ରାଏଲ ଭୋଜନପାନ ଓ ଆମୋଦ ପ୍ରମୋଦ କରି ବାହୁଲ୍ୟ ହେତୁରୁ ସମୁଦ୍ର ତୀରସ୍ଥ ବାଲୁକା ନ୍ୟାୟ ବହୁ ସଂଖ୍ୟକ ଥିଲେ। ପୁଣି ସଲମନ ଫରାତ ନଦୀଠାରୁ ପଲେଷ୍ଟିୟମାନଙ୍କ ଦେଶ ମିସର ସୀମା ପର୍ଯ୍ୟନ୍ତ ସମସ୍ତ ରାଜ୍ୟ ଉପରେ ରାଜତ୍ୱ କଲେ। ସଲମନଙ୍କର ଯାବଜୀବନ ସେମାନେ ଭେଟି ଆଣିଲେ ଓ ତାଙ୍କର ସେବା କଲେ। ସଲମନଙ୍କର ପ୍ରାତ୍ୟହିକ ଆୟୋଜନୀୟ ଦ୍ରବ୍ୟ 30 ମହଣ ସରୁ ମଇଦା ଓ 60 ମହଣ ସୁଜି, ଆଉ 10 ପୁଷ୍ଟ ଗୋରୁ ଓ ଚରା ସ୍ଥାନରୁ 20 ଗୋରୁ ଓ 100 ମେଷ, ଏହାଛଡ଼ା ଅନେକ ହରିଣ ଓ କୃଷ୍ଣସାର ଓ ବନ ଗୋରୁ ଓ ପୁଷ୍ଟ ପକ୍ଷୀ ଥିଲା। କାରଣ ସେ ତିପ୍ସହଠାରୁ ଘସା ପର୍ଯ୍ୟନ୍ତ ଫରାତ ନଦୀର ଏପାରିସ୍ଥିତ ସମସ୍ତ ଅଞ୍ଚଳର ରାଜାମାନଙ୍କ ଉପରେ କର୍ତ୍ତୃତ୍ୱ କଲେ। ପୁଣି ତାଙ୍କର ଚତୁର୍ଦ୍ଦିଗସ୍ତ ସବୁଆଡ଼େ ଶାନ୍ତି ଥିଲା। ଏଣୁ ସଲମନଙ୍କର ଯାବଜୀବନ ଦାନଠାରୁ ବେର୍ସେବା ପର୍ଯ୍ୟନ୍ତ ଜିହୁଦା ଓ ଇସ୍ରାଏଲର ପ୍ରତ୍ୟେକ ଲୋକ ଆପଣାପଣା ଦ୍ରାକ୍ଷାଲତା ଓ ଆପଣାପଣା ଡିମ୍ବୁରି ବୃକ୍ଷ ମୂଳରେ ନିରାପଦରେ ବାସ କଲେ। ଆଉ ସଲମନଙ୍କର ରଥ ନିମନ୍ତେ 40,000 ଅଶ୍ୱଶାଳା ଓ 12,000 ଅଶ୍ୱାରୋହୀ ଥିଲେ। ଆଉ ସଲମନ ରାଜାଙ୍କ ନିମନ୍ତେ ଓ ସଲମନ ରାଜାଙ୍କର ମେଜରେ ଭୋଜନକାରୀ ସମସ୍ତଙ୍କ ନିମନ୍ତେ ପୂର୍ବୋକ୍ତ ଦେଶାଧ୍ୟକ୍ଷମାନଙ୍କର ପ୍ରତ୍ୟେକ ଜଣ ଆପଣାପଣା ନିରୂପିତ ମାସରେ ଖାଦ୍ୟଦ୍ରବ୍ୟ ଯୋଗାଇଲେ। ସେମାନେ କିଛି ଉଣା କଲେ ନାହିଁ, ମଧ୍ୟ ସେମାନଙ୍କର ପ୍ରତ୍ୟେକ ଜଣ ଆପଣାପଣା ନିରୂପିତ କର୍ମାନୁସାରେ ଅଶ୍ୱ ଓ ଦ୍ରୁତଗାମୀ ବାହନ ସକଳ ନିମନ୍ତେ ଅଧ୍ୟକ୍ଷମାନଙ୍କ ଥିବା ସ୍ଥାନକୁ ଜବ ଓ ତୃଣ ଆଣିଲେ। ଆହୁରି ପରମେଶ୍ୱର ସଲମନଙ୍କୁ ଅତିଶୟ ଜ୍ଞାନ ଓ ବୁଦ୍ଧି, ପୁଣି ସମୁଦ୍ର ତୀରସ୍ଥ ବାଲୁକା ନ୍ୟାୟ ମନର ବିସ୍ତୀର୍ଣ୍ଣତା ପ୍ରଦାନ କଲେ। ପୂର୍ବଦେଶୀୟ ସମସ୍ତ ଲୋକଙ୍କର ଜ୍ଞାନ ଓ ମିଶ୍ରୀୟ ସମୁଦାୟ ଜ୍ଞାନ ଅପେକ୍ଷା ସଲମନଙ୍କର ଜ୍ଞାନ ଅଧିକ ହେଲା। କାରଣ ସେ ସମସ୍ତ ଲୋକଙ୍କଠାରୁ ଇସ୍ରାହିୟ, ଏଥନ ଓ ମାହଲର ପୁତ୍ର ହେମନ ଓ କଲକୋଲ ଓ ଦର୍ଦା ଏମାନଙ୍କଠାରୁ ଅଧିକ ଜ୍ଞାନବାନ ଥିଲେ, ଓ ଚତୁର୍ଦ୍ଦିଗସ୍ତ ସକଳ ଗୋଷ୍ଠୀ ମଧ୍ୟରେ ତାଙ୍କର ସୁଖ୍ୟାତି ବ୍ୟାପିଲା। ସେ 300 ନୀତିକଥା କହିଲେ ଓ ତାଙ୍କର ଗୀତ 105 ଥିଲା। ପୁଣି ସେ ଲିବାନନର ଏରସ ବୃକ୍ଷଠାରୁ ପ୍ରାଚୀରରେ ଉତ୍ପନ୍ନ ଏସବ ତୃଣ ପର୍ଯ୍ୟନ୍ତ ବୃକ୍ଷମାନର ବର୍ଣ୍ଣନା କଲେ। ମଧ୍ୟ ସେ ପଶୁ ଓ ପକ୍ଷୀ ଓ ଉରଗାମୀ ପ୍ରାଣୀ ଓ ମତ୍ସ୍ୟମାନଙ୍କର ବର୍ଣ୍ଣନା କଲେ। ପୁଣି ପୃଥିବୀସ୍ଥ ଯେ ଯେ ରାଜା ସଲମନଙ୍କର ଜ୍ଞାନ ବିଷୟ ଶୁଣିଥିଲେ, ସେମାନଙ୍କ ନିକଟରୁ ସର୍ବଦେଶୀୟ ଲୋକେ ତାଙ୍କର ଜ୍ଞାନର କଥା ଶୁଣିବାକୁ ଆସିଲେ। ପ୍ରଥମ ରାଜବଳୀ ଅଧ୍ୟାୟ 5। ଅନନ୍ତର ସୋରର ରାଜା ହିରମ ସଲମନଙ୍କ ନିକଟକୁ ଆପଣା ଦାସମାନଙ୍କୁ ପଠାଇଲା, କାରଣ ଲୋକମାନେ ତାଙ୍କ ପିତାଙ୍କର ବଦଳେ ତାଙ୍କୁ ରାଜାଭିଷିକ୍ତ କଲେ ବୋଲି ସେ ଶୁଣିଥିଲା। ଆଉ ଦାଉଦ ସର୍ବଦା ହିରମର ପ୍ରିୟ ପାତ୍ର ଥିଲେ। ଏଣୁ ସଲୋମନ ହିରମ ନିକଟକୁ ଏହି କଥା କହି ପଠାଇଲେ, ଆପଣ ଜାଣନ୍ତି ମୋ ପିତା ଦାଉଦ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନାମ ଉଦ୍ଦେଶ୍ୟରେ ଗୋଟିଏ ଗୃହ ନିର୍ମାଣ କରିପାରିଲେ ନାହିଁ, କାରଣ ସଦାପ୍ରଭୁ ଶତ୍ରୁମାନଙ୍କୁ ତାଙ୍କର ପଦତଳସ୍ଥ କରିବା ପର୍ଯ୍ୟନ୍ତ ତାଙ୍କ ଚାରିଆଡ଼େ ଯୁଦ୍ଧ ଖେଳିଥିଲା। ମାତ୍ର ଏବେ ସଦାପ୍ରଭୁ ମୋ ପରମେଶ୍ୱର ଚତୁର୍ଦ୍ଦିଗରେ ମୋତେ ବିଶ୍ରାମ ଦେଇଅଛନ୍ତି, ବିପକ୍ଷ କେହି ନାହିଁ ବା ବିପଦ ଘଟଣା କିଛି ନାହିଁ। ଏହେତୁ ଦେଖନ୍ତୁ, ସଦାପ୍ରଭୁ ମୋ ପରମେଶ୍ୱରଙ୍କ ନାମ ଉଦ୍ଦେଶ୍ୟରେ ମୁଁ ଗୋଟିଏ ଗୃହ ନିର୍ମାଣ କରିବାକୁ ମନସ୍ଥ କରୁଅଛି, କାରଣ ସଦାପ୍ରଭୁ ମୋ ପିତା ଦାଉଦଙ୍କୁ କହିଥିଲେ, ଆମ୍ଭେ ତୁମ୍ଭ ବଦଳରେ ତୁମ୍ଭର ଯେଉଁ ପୁତ୍ରକୁ ତୁମ୍ଭ ସିଂହାସନରେ ବସାଇବା ସେ ଆମ୍ଭ ନାମ ଉଦ୍ଦେଶ୍ୟରେ ଗୃହ ନିର୍ମାଣ କରିବ। ଏଣୁ ଏବେ ମୋ ପାଇଁ ଲିବାନନରୁ ଏରସ ବୃକ୍ଷ କାଟିବାକୁ ଆପଣ ଲୋକମାନଙ୍କୁ ଆଜ୍ଞା ଦେଉନ୍ତୁ, ପୁଣି ମୋ ଦାସମାନେ ଆପଣଙ୍କ ଦାସମାନଙ୍କ ସଙ୍ଗରେ ଥିବେ, ଆଉ ଆପଣ ଯାହା କହିବେ ତଦନୁସାରେ ଆପଣଙ୍କ ଦାସମାନଙ୍କ ପାଇଁ ମୁଁ ଆପଣଙ୍କୁ ମୂଲ୍ୟ ଦେବି। କାରଣ ଆପଣ ଜାଣନ୍ତି ଯେ କାଠ କାଟିବା କାର୍ଯ୍ୟରେ ସିଦୋନୀୟମାନଙ୍କ ପରି ନିପୁଣ ଲୋକ ଆମ୍ଭମାନଙ୍କ ମଧ୍ୟରେ କେହି ନାହିଁ। ସେତେବେଳେ ହିରମ ସଲୋମନଙ୍କର ଏହି କଥା ଶୁଣନ୍ତେ ଅତି ଆନନ୍ଦିତ ହୋଇ କହିଲା, ସଦାପ୍ରଭୁ ଆଜି ଧନ୍ୟ ହେଉନ୍ତୁ, ସେ ଏହି ମହାଗୋଷ୍ଠୀ ଉପରେ ଦାଉଦଙ୍କୁ ଏକ ଜ୍ଞାନବାନ ପୁତ୍ର ଦେଇଅଛନ୍ତି। ଏଉତାରେ ହିରମ ସଲୋମନଙ୍କ ନିକଟକୁ କହି ପଠାଇଲା, ଆପଣ ମୋ କତିକି ଯେଉଁ କଥା କହି ପଠାଇଲେ ତାହା ମୁଁ ଶୁଣିଲି। ମୁଁ ଏରସ ଓ ଦେବଦାରୁ କାଷ୍ଠ ବିଷୟରେ ଆପଣଙ୍କର ସମସ୍ତ ବାଞ୍ଛା ସଫଳ କରିବି। ମୋ ଦାସମାନେ ଲିବାନନଠାରୁ ସମୁଦ୍ର ପର୍ଯ୍ୟନ୍ତ ତାହା ଆଣିବେ। ପୁଣି ଆପଣ ଯେଉଁ ସ୍ଥାନ ନିରୂପଣ କରିବେ ସେଠାକୁ ମୁଁ ଭେଳା ବାନ୍ଧି ସମୁଦ୍ର ପଥରେ ପଠାଇ ସେଠାରେ ତାହା ଫିଟାଇ ଦେବି। ତେଣୁ ଆପଣ ନେଇଯିବେ, ଆଉ ଆପଣ ମୋ ଗୃହ ପାଇଁ ଖାଦ୍ୟଦ୍ରବ୍ୟ ଯୋଗାଇ ମୋ ବାଞ୍ଛା ସଫଳ କରିବେ। ଏହି ରୂପେ ହିରମ ସଲୋମନଙ୍କର ସମସ୍ତ ବାଞ୍ଛାନୁସାରେ ତାଙ୍କୁ ଏରସ ଓ ଦେବଦାରୁ କାଷ୍ଠ ଦେଲା। ପୁଣି ସଲୋମନ ହିରମ ଗୃହର ଖାଦ୍ୟ ନିମନ୍ତେ ତାହାକୁ 20,000 ମହଣ ଗହମ ଓ 20 ମହଣ ପେଶା ତେଲ ଦେଲେ। ଏହି ରୂପେ ବର୍ଷକୁ ବର୍ଷ ସଲୋମନ ହିରମଙ୍କୁ ଦେଲେ। ପୁଣି ସଦାପ୍ରଭୁ ଆପଣା ପ୍ରତିଜ୍ଞାନୁସାରେ ସଲୋମନଙ୍କୁ ଜ୍ଞାନ ଦେଲେ, ଆଉ ହିରମ ଓ ସଲୋମନଙ୍କ ମଧ୍ୟରେ ସନ୍ଧି ଥିଲା ଓ ସେ ଦୁହେଁ ପରସ୍ପର ନିୟମ କଲେ। ଅନନ୍ତର ସଲୋମନ ରାଜା ସମୁଦାୟ ଇସ୍ରାଏଲ ମଧ୍ୟରୁ ବେଠିକର୍ମ ନିମନ୍ତେ ଲୋକ ସଂଗ୍ରହ କଲେ, ତହିଁରେ 30,000 ଲୋକ ସଂଗୃହୀତ ହେଲେ। ପୁଣି ସେ ପାଳି ଅନୁସାରେ ମାସକୁ 10,000 ଲୋକ ଲିବାନନକୁ ପଠାଇଲେ। ସେମାନେ ମାସେ ଲେଖାଏଁ ଲିବାନନରେ ଓ 2 ମାସ ଲେଖାଏଁ ଘରେ ରହିଲେ, ଓ ଅଦୋନିରାମ ବେଠିକର୍ମକାରୀମାନଙ୍କର ଅଧ୍ୟକ୍ଷ ଥିଲା। ପୁଣି ସଲୋମନଙ୍କର 70,000 ଭାରବାହକ ଓ ପର୍ବତରେ 80,000 ପଥର କଟାଳି ଥିଲେ। ଏହାଛଡ଼ା କର୍ମକାରୀ ଲୋକମାନଙ୍କ ଉପରେ ସଲୋମନଙ୍କର 3,300 ପ୍ରଧାନ କାର୍ଯ୍ୟାଧ୍ୟକ୍ଷ ନିଯୁକ୍ତ ଥିଲେ। ପୁଣି ପ୍ରସ୍ତୁତ ପ୍ରସ୍ତରରେ ଗୃହର ଭିତ୍ତିମୂଳ ସ୍ଥାପନ କରିବା ନିମନ୍ତେ ସେମାନେ ରାଜାଜ୍ଞାରେ ବୃହତ୍ ପ୍ରସ୍ତର ଓ ମୂଲ୍ୟବାନ ପ୍ରସ୍ତର ଖୋଳିଲେ। ଆଉ ସଲୋମନଙ୍କର ଓ ହିରମର ରାଜମିସ୍ତ୍ରୀମାନେ ଓ ଗିବ୍ଲିୟ ଲୋକମାନେ ସେସବୁର ଗଠନ କଲେ। ଏହି ରୂପେ ସେମାନେ ଗୃହ ନିର୍ମାଣ ନିମନ୍ତେ କାଷ୍ଠ ଓ ପ୍ରସ୍ତର ପ୍ରସ୍ତୁତ କଲେ। ପ୍ରଥମ ରାଜବଳୀ ଅଧ୍ୟାୟ 6। ମିସର ଦେଶରୁ ଇସ୍ରାଏଲ ସନ୍ତାନଗଣ ବାହାରି ଆସିଲା ଉତ୍ତାରେ 480 ବର୍ଷରେ ଓ ଇସ୍ରାଏଲ ଉପରେ ସଲୋମନଙ୍କର ରାଜ୍ୟୋତ୍ତର 4ର୍ଥ ବର୍ଷର ସିବ୍ ନାମକ ଦ୍ୱିତୀୟ ମାସରେ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୃହ ନିର୍ମାଣ କରିବାକୁ ଆରମ୍ଭ କଲେ। ପୁଣି ସଲୋମନ ରାଜା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଗୃହ ନିର୍ମାଣ କଲେ ତହିଁର ଦୀର୍ଘତା 60 ହାତ ଓ ପ୍ରସ୍ଥ 20 ହାତ ଓ ଉଚ୍ଚତା 30 ହାତ, ଆଉ ଗୃହର ପବିତ୍ର ସ୍ଥାନ ସମ୍ମୁଖସ୍ଥ ବରଣ୍ଡା ଗୃହର ପ୍ରସ୍ଥାନୁସାରେ 20 ହାତ ଦୀର୍ଘ ଓ ଗୃହର ସମ୍ମୁଖରେ ତହିଁର ପ୍ରସ୍ଥ 10 ହାତ ଥିଲା। ପୁଣି ଗୃହ ନିମନ୍ତେ ସେ ବନ୍ଦ ଜାଲି ଝରକା ନିର୍ମାଣ କଲେ। ପୁଣି ସେ ଗୃହର କାନ୍ଥ ଚାରିଆଡ଼େ ଅର୍ଥାତ୍ ମନ୍ଦିରର ଓ ଗର୍ଭାଗାରର କାନ୍ଥକୁ ଲଗାଇ ଚାରିଆଡ଼େ ମହଲା ବନାଇଲେ ଓ ଚାରିଆଡ଼େ କୋଠରୀ ନିର୍ମାଣ କଲେ। ତହିଁରେ ତଳ ମହଲା 5 ହାତ ପ୍ରସ୍ଥ, ମଧ୍ୟ ମହଲା 6 ହାତ ପ୍ରସ୍ଥ ଓ ତୃତୀୟ ମହଲା 7 ହାତ ପ୍ରସ୍ଥ ଥିଲା, କାରଣ କଡ଼ିକାଠ ଯେପରି ଗୃହକାନ୍ଥରେ ବନ୍ଦ ନ ହୁଏ ଏଥିପାଇଁ ସେ ଚାରିଆଡ଼େ ଗୃହକାନ୍ଥର ବାହାର ଭାଗରେ ଆଧାର କଲେ। ସେହି ଗୃହ ନିର୍ମିତ ହେବା ସମୟରେ ତାହା ପଥର ଖଣିରେ ପ୍ରସ୍ତୁତ ପଥରରେ ଗଢ଼ାଯାଇଥିଲା, ଏଣୁ ସେ ଗୃହ ନିର୍ମିତ ହେବା ସମୟଯାକ ତହିଁ ମଧ୍ୟରେ ହାତୁଡ଼ି କି ବଟାଳି କୌଣସି ଲୁହାସ୍ତ୍ରର ଶବ୍ଦ ଶୁଣା ନଗଲା। ମଧ୍ୟମ କୋଠରୀମାନର ଦ୍ୱାର ଗୃହର ଦକ୍ଷିଣ ଭାଗରେ ଥିଲା। ପୁଣି ଲୋକମାନେ ଗୁନ୍ନିତ ସୋପାନ ଦେଇ ମଧ୍ୟମ କୋଠରୀକି ଓ ମଧ୍ୟମ କୋଠରୀରୁ ତୃତୀୟ କୋଠରୀକି ଚଢ଼ିଗଲେ। ଏହି ରୂପେ ସେ ଗୃହ ନିର୍ମାଣ କରି ସମାପ୍ତ କଲେ ଓ ଏରସ୍କାଷ୍ଠର କଡ଼ି ଓ ପଟାରେ ଗୃହ ଆଚ୍ଛାଦନ କଲେ। ଆଉ ସେ ସମୁଦାୟ ଗୃହକୁ ଲଗାଇ ପାଞ୍ଚ ପାଞ୍ଚ ହାତ ଉଚ୍ଚର ମହଲା ବନାଇଲେ ଓ ଏରସ୍କାଷ୍ଠ ଦ୍ୱାରା ଗୃହ ଉପରେ ସେସବୁର ଭାର ରହିଲା। ଅନନ୍ତର ସଲମନଙ୍କ ନିକଟରେ ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା, ଯଥା ତୁମ୍ଭେ ତ ଏହି ଗୃହ ନିର୍ମାଣ କରୁଅଛ, ଯେବେ ତୁମ୍ଭେ ଆମ୍ଭର ସମସ୍ତ ବିଧି ଅନୁସାରେ ଚାଲିବ ଓ ଆମ୍ଭର ସକଳ ଶାସନ ରକ୍ଷା କରିବ ଓ ଆମ୍ଭର ଆଜ୍ଞା ସବୁ ପାଳନ କରି ତଦନୁସାରେ ଚାଲିବ, ତେବେ ଆମ୍ଭେ ତୁମ୍ଭ ପିତା ଦାଉଦଙ୍କୁ ଯାହା କହିଅଛୁ ଆମ୍ଭେ ଆପଣାର ସେହି ବାକ୍ୟ ତୁମ୍ଭ ପ୍ରତି ସଫଳ କରିବା। ପୁଣି ଆମ୍ଭେ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ବାସ କରିବା ଓ ଆପଣା ଲୋକ ଇସ୍ରାଏଲକୁ ପରିତ୍ୟାଗ କରିବା ନାହିଁ। ଏହି ରୂପେ ସଲମନ ଗୃହ ନିର୍ମାଣ କରି ତାହା ସମାପ୍ତ କଲେ। ସେ ଭିତରେ ଗୃହ କାନ୍ଥ ସବୁରେ ଏରସ୍କାଷ୍ଠର ପଟା ଦେଲେ। ଗୃହର ଚଟାଣରୁ କାନ୍ଥ ଛାତ ପର୍ଯ୍ୟନ୍ତ ଭିତରଯାକ ସେ ସେହି କାଷ୍ଠରେ ଆଚ୍ଛାଦନ କଲେ। ପୁଣି ଦେବଦାରୁ ପଟାରେ ଗୃହର ଚଟାଣ ଆଚ୍ଛାଦନ କଲେ। ପୁଣି ସେ ଗୃହର ପଶ୍ଚାତ ଭାଗ କୋଡ଼ିଏ ହାତ କରି ଚଟାଣରୁ କାନ୍ଥ ପର୍ଯ୍ୟନ୍ତ ଏରସ୍କାଷ୍ଠର ପଟା ଦେଲେ। ସେ ଭିତରେ ଗର୍ଭାଗାର ଅର୍ଥାତ୍ ମହାପବିତ୍ର ସ୍ଥାନ ନିମନ୍ତେ ତାହା ପ୍ରସ୍ତୁତ କଲେ। ତହିଁରେ ଗୃହ ଅର୍ଥାତ୍ ଗର୍ଭାଗାରର ସମ୍ମୁଖସ୍ଥ ମନ୍ଦିର ଚାଳିଶ ହାତ ଦୀର୍ଘ ହେଲା। ପୁଣି ଗୃହ ଭିତରେ ଏରସ୍କାଷ୍ଠରେ କଳିକା ଓ ପ୍ରସ୍ଫୁଟିତ ପୁଷ୍ପ ଖୋଳିଲେ। ସବୁ ଏରସ୍କାଷ୍ଠର ଥିଲା, କିଛି ମାତ୍ର ପ୍ରସ୍ତର ଦୃଶ୍ୟ ନହିଲା। ପୁଣି ସଦାପ୍ରଭୁଙ୍କ ନିୟମ ସିନ୍ଧୁକ ସ୍ଥାପନାର୍ଥେ ଅନ୍ତସ୍ଥ ଗୃହ ମଧ୍ୟରେ ସେ ଗର୍ଭାଗାର ପ୍ରସ୍ତୁତ କଲେ। ଆଉ ସେହି ଗର୍ଭାଗାର ଭିତର କୋଡ଼ିଏ ହାତ ଦୀର୍ଘ ଓ କୋଡ଼ିଏ ହାତ ପ୍ରସ୍ତ ଓ କୋଡ଼ିଏ ହାତ ଉଚ୍ଚ ଥିଲା। ଆଉ ସେ ତହିଁରେ ନିର୍ମଳ ସୁବର୍ଣ୍ଣ ମଡ଼ାଇଲେ ଓ ଧୂପବେଦୀ ଏରସ୍କାଷ୍ଠରେ ଆଚ୍ଛାଦନ କଲେ। ଏହି ରୂପେ ସଲମନ ଗୃହ ଭିତର ନିର୍ମଳ ସୁବର୍ଣ୍ଣରେ ମଡ଼ାଇଲେ ଓ ଗର୍ଭାଗାର ସମ୍ମୁଖରେ ସୁବର୍ଣ୍ଣ ଜଞ୍ଜିରମାନ ଟଙ୍ଗାଇଲେ ଓ ସେ ତାହା ସୁବର୍ଣ୍ଣରେ ମଡ଼ାଇଲେ। ପୁଣି ସମୁଦାୟ ଗୃହ ସମାପ୍ତ ହେବା ପର୍ଯ୍ୟନ୍ତ ସମସ୍ତ ଗୃହ ସୁବର୍ଣ୍ଣରେ ମଡ଼ାଇଲେ। ମଧ୍ୟ ଗର୍ଭାଗାରର ଧୂପବେଦୀ ସମ୍ପୂର୍ଣ୍ଣ ରୂପେ ସୁବର୍ଣ୍ଣରେ ମଡ଼ାଇଲେ। ପୁଣି ସେ ଗର୍ଭାଗାର ମଧ୍ୟରେ ଦଶ ହାତ ଉଚ୍ଚ ଜିତକାଷ୍ଠର ଦୁଇ କିରୁବ ନିର୍ମାଣ କଲେ। ଏକ କିରୁବର ଏକ ପକ୍ଷ ପାଞ୍ଚ ହାତ ଓ ଅନ୍ୟ ପକ୍ଷ ହିଁ ପାଞ୍ଚ ହାତ ଥିଲା। ଏକ ପକ୍ଷର ଅଗ୍ରଭାଗରୁ ଅନ୍ୟ ପକ୍ଷର ଅଗ୍ରଭାଗ ପର୍ଯ୍ୟନ୍ତ ଦଶ ହାତ ଥିଲା। ସେ ରୂପେ ଅନ୍ୟ କିରୁବ ହିଁ ଦଶ ହାତ ଥିଲା। ଦୁଇ କିରୁବଯାକ ଏକ ମାପ ଓ ଏକ ଆକାରର ଥିଲେ। ଏକ କିରୁବର ଉଚ୍ଚତା ଦଶ ହାତ, ଅନ୍ୟ କିରୁବର ହିଁ ସେହିପରି ଥିଲା। ପୁଣି ସେ ସେହି କିରୁବଦ୍ୱୟକୁ ଅନ୍ତରାଗାର ମଧ୍ୟରେ ରଖିଲେ। ଆଉ ସେହି କିରୁବମାନଙ୍କର ପକ୍ଷ ଏପରି ବିସ୍ତୀର୍ଣ୍ଣ ହୋଇଥିଲା ଯେ ଏକର ପକ୍ଷ ଏକ କାନ୍ଥକୁ ଓ ଅନ୍ୟର ପକ୍ଷ ଅନ୍ୟ କାନ୍ଥକୁ ସ୍ପର୍ଶ କଲା। ପୁଣି ଗୃହ ମଧ୍ୟରେ ସେମାନଙ୍କ ପକ୍ଷ ପରସ୍ପର ସ୍ପର୍ଶ କଲା। ତେଣୁ ସେ କିରୁବମାନଙ୍କୁ ସୁବର୍ଣ୍ଣରେ ମଡ଼ାଇଲେ। ପୁଣି ସେ ଗୃହର ସକଳ କାନ୍ଥର ଭିତରେ ବାହାରେ ଚାରିଆଡ଼େ ଖୋଦିତ କିରୁବ ଓ ଖର୍ଜୁର ବୃକ୍ଷ ଓ ପ୍ରସ୍ଫୁଟିତ ପୁଷ୍ପମାନଙ୍କର ଆକୃତି ଖୋଳିଲେ। ଆହୁରି ଗୃହ ଚଟାଣର ଭିତର ବାହାର ସୁବର୍ଣ୍ଣରେ ମଡ଼ାଇଲେ। ଆଉ ସେ ଗର୍ଭାଗାରର ପ୍ରବେଶ ଦ୍ୱାର ଜିତକାଷ୍ଠରେ ନିର୍ମାଣ କଲେ। ତହିଁର କପାଳୀ ଓ ବାଜୁବନ୍ଧ କାନ୍ଥର ପଞ୍ଚମାଂଶ ଥିଲା। ଏହି ରୂପେ ସେ ଜିତକାଷ୍ଠରେ ଦୁଇ କବାଟ କଲେ। ତହିଁ ଉପରେ କିରୁବ ଓ ଖର୍ଜୁର ବୃକ୍ଷ ଓ ପ୍ରସ୍ଫୁଟିତ ପୁଷ୍ପମାନର ଆକୃତି ଖୋଳିଲେ ଓ ତାହା ସୁବର୍ଣ୍ଣରେ ମଡ଼ାଇଲେ। ଆଉ କିରୁବ ଓ ଖର୍ଜୁର ବୃକ୍ଷମାନ ଉପରେ ସୁବର୍ଣ୍ଣ ମଡ଼ାଇଲେ। ତଦ୍ରୂପ ମନ୍ଦିରର ପ୍ରବେଶ ଦ୍ୱାର ନିମନ୍ତେ କାନ୍ଥର ଚତୁର୍ଥାଂଶରେ ଜିତକାଷ୍ଠର ଚୌକାଟ କଲେ। ଆଉ ଦେବଦାରୁ କାଷ୍ଠରେ ଦୁଇ କବାଟ କଲେ। ଏକ କବାଟର ଦୁଇପଟ ଦୋହରା ଥିଲା, ଅନ୍ୟ କବାଟର ଦୁଇପଟ ଦୋହରା ଥିଲା। ପୁଣି ସେ ତହିଁ ଉପରେ କିରୁବ ଓ ଖର୍ଜୁର ବୃକ୍ଷ ଓ ପ୍ରସ୍ଫୁଟିତ ପୁଷ୍ପମାନ ଖୋଳି ସେହି ଖୋଦିତ କର୍ମର ଆକୃତି ଅନୁସାରେ ସୁବର୍ଣ୍ଣ ମଡ଼ାଇଲେ। ପୁଣି ସେ ତିନି ଧାଡ଼ି ଖୋଦିତ ପ୍ରସ୍ତରରେ ଓ ଏକ ଧାଡ଼ି ଏରସ୍କାଷ୍ଠର କଡ଼ିରେ ଭିତର ପ୍ରାଙ୍ଗଣ ନିର୍ମାଣ କଲେ। ଚତୁର୍ଥ ବର୍ଷର ଶୀତ ମାସରେ ସଦାପ୍ରଭୁଙ୍କ ଗୃହର ଭିତ୍ତିମୂଳ ସ୍ଥାପିତ ହେଲା। ପୁଣି ଏକାଦଶ ବର୍ଷର ବୁଲ୍ ନାମକ ଅଷ୍ଟମ ମାସରେ ନିରୂପିତ ଆକୃତି ଅନୁସାରେ ସମୁଦାୟ ଅଂଶରେ ଗୃହର ନିର୍ମାଣ କାର୍ଯ୍ୟ ସମାପ୍ତ ହେଲା। ଏ ରୂପେ ତାହା ନିର୍ମାଣ କରିବାରେ ତାଙ୍କୁ ସାତ ବର୍ଷ ଲାଗିଲା। ପ୍ରଥମ ରାଜାବଳୀ ଅଧ୍ୟାୟ ସାତ। ଅନନ୍ତର ସଲମନ ତେର ବର୍ଷ ଆପଣା ଗୃହ ନିର୍ମାଣ କରିବାରେ ଲାଗି ଆପଣାର ସମୁଦାୟ ଗୃହ ସମାପ୍ତ କଲେ, କାରଣ ସେ ଲିବାନନ୍ ଅରଣ୍ୟ ଗୃହ ନିର୍ମାଣ କଲେ। ତହିଁର ଦୀର୍ଘତା 100 ହାତ ଓ ତହିଁର ପ୍ରସ୍ଥ 50 ହାତ ଓ ତହିଁର ଉଚ୍ଚତା 30 ହାତ। ଚାରିଧାଡ଼ି ଏରସ୍ କାଷ୍ଠର ସ୍ତମ୍ଭ ଉପରେ ଏରସ୍ କାଷ୍ଠର କଡ଼ି ଦେଇ ତାହା ନିର୍ମାଣ କଲେ, ଆଉ ସ୍ତମ୍ଭମାନର ଉପରିସ୍ଥିତ 45 କଡ଼ି ଉପରେ ଏରସ୍ କାଷ୍ଠର ଛାତ କଲେ, ଧାଡ଼ିକେ 15 ଲେଖାଏଁ। ପୁଣି 3 ଧାଡ଼ି ଖିଡ଼ିକି ଥିଲା ଓ 3 ଧାଡ଼ିର ଆଲୁଅ ସମ୍ମୁଖାସମ୍ମୁଖୀ ଥିଲା। ଖିଡ଼ିକିରେ ସମସ୍ତ ଦ୍ୱାର ଓ ଚୌକାଠ 4 ଚୌରସ ଥିଲା ଓ 3 ଧାଡ଼ିର ଆଲୁଅ ସମ୍ମୁଖାସମ୍ମୁଖୀ ଥିଲା। ଆହୁରି ସେ ସ୍ତମ୍ଭ ଶ୍ରେଣୀର ବରଣ୍ଡା କଲେ। ତହିଁର ଦୀର୍ଘତା 50 ହାତ, ପ୍ରସ୍ଥ 30 ହାତ। ତହିଁ ସମ୍ମୁଖରେ ଆଉ ଏକ ବରଣ୍ଡା କଲେ ଓ ତହିଁ ସମ୍ମୁଖରେ ସ୍ତମ୍ଭ ଓ ମୋଟ କଡ଼ିମାନ ଦେଲେ। ପୁଣି ସେ ବିଚାରାର୍ଥେ ସିଂହାସନର ବରଣ୍ଡା ଅର୍ଥାତ୍ ବିଚାର ବରଣ୍ଡା କଲେ, ଆଉ ଚଟାଣକୁ ଚଟାଣ ଏରସ୍ କାଷ୍ଠରେ ଆଚ୍ଛାଦିତ କଲେ। ଆଉ ତାଙ୍କର ବାସଗୃହ ବରଣ୍ଡା ଭିତର ଅନ୍ୟ ପ୍ରାଙ୍ଗଣର କାର୍ଯ୍ୟପରି ଥିଲା। ମଧ୍ୟ ସଲୋମନ ଆପଣା ଭାର୍ଯ୍ୟା ଫାରର କନ୍ୟା ନିମନ୍ତେ ସେହି ବରଣ୍ଡା ପରି ଏକ ଗୃହ ନିର୍ମାଣ କଲେ। ଏସବୁ ଭିତ୍ତିମୂଳ ଅବଧି ମୁଣ୍ଡାଳୀ ପର୍ଯ୍ୟନ୍ତ ଭିତରେ ଓ ବାହାରେ ଖୋଦିତ ପ୍ରସ୍ତରର ପରିମାଣ ଅନୁସାରେ କରତରେ ଚିରା ବହୁମୂଲ୍ୟ ପ୍ରସ୍ତର ଦ୍ୱାରା ନିର୍ମିତ ହେଲା। ପୁଣି ବାହାରେ ବୃହତ୍ ପ୍ରାଙ୍ଗଣ ପର୍ଯ୍ୟନ୍ତ ସେହି ରୂପ ହେଲା, ଆଉ 10 ହାତ ଓ 8 ହାତର ବଡ଼ ବଡ଼ ଓ ବହୁମୂଲ୍ୟ ପ୍ରସ୍ତରରେ ଭିତ୍ତିମୂଳ ହେଲା। ପୁଣି ଉପରେ ପରିମାଣାନୁସାରେ ବହୁମୂଲ୍ୟ ଓ ଖୋଦିତ ପ୍ରସ୍ତର ଓ ଏରସ୍ କାଷ୍ଠ ଥିଲା। ଆଉ ଯେପରି ସଦାପ୍ରଭୁଙ୍କ ଗୃହର ଭିତର ପ୍ରାଙ୍ଗଣ ଓ ଗୃହ ବରଣ୍ଡାରେ, ସେପରି ବୃହତ୍ ପ୍ରାଙ୍ଗଣର ଚତୁର୍ଦ୍ଦିଗରେ 3 ଧାଡ଼ି ଖୋଦିତ ପ୍ରସ୍ତର ଓ 1 ଧାଡ଼ି ଏରସ୍ କଡ଼ି ଥିଲା। ଅନନ୍ତର ସଲୋମନ ରାଜା ଲୋକ ପଠାଇ ସ୍ୱରରୁ ହୀରମ୍ଙ୍କୁ ଅଣାଇଲେ। ସେ ନପ୍ତାଲି ବଂଶୀୟ ଏକ ବିଧବା ସ୍ତ୍ରୀର ପୁତ୍ର। ତାହାର ପିତା ସ୍ୱର ନଗରସ୍ଥ ଏକ କାଂସ୍ୟକାର ଥିଲା। ପୁଣି ସେ ପିତ୍ତଳର ସମସ୍ତ କାର୍ଯ୍ୟ କରିବାକୁ ଜ୍ଞାନ ଓ ବୁଦ୍ଧି ଓ ବିଦ୍ୟାରେ ପରିପୂର୍ଣ୍ଣ ଥିଲା। ପୁଣି ସେ ସଲୋମନ ରାଜାଙ୍କ ନିକଟକୁ ଆସି ତାଙ୍କର ସମସ୍ତ କାର୍ଯ୍ୟ କଲା। ଆଉ ସେ 18 ହାତ ଉଚ୍ଚ ଓ 12 ହାତ ପରିଧିରେ 2 ପିତ୍ତଳ ସ୍ତମ୍ଭ ନିର୍ମାଣ କଲା। ପୁଣି ସେ 2 ସ୍ତମ୍ଭର ମଥାନରେ ଦେବା ପାଇଁ ଢଳା ପିତ୍ତଳର 2 ମୁଣ୍ଡାଳୀ କଲା। ଏକ ମୁଣ୍ଡାଳୀର ଉଚ୍ଚତା 5 ହାତ ଓ ଅନ୍ୟ ମୁଣ୍ଡାଳୀର ଉଚ୍ଚତା 5 ହାତ ଥିଲା। ସ୍ତମ୍ଭ ମଥାନର ସେହି ମୁଣ୍ଡାଳୀ ନିମନ୍ତେ ଜାଲି କାର୍ଯ୍ୟର ଜାଲି ଓ ଜଞ୍ଜିର କାର୍ଯ୍ୟର ମାଳା ଥିଲା। ଏକ ମୁଣ୍ଡାଳୀ ପାଇଁ 7 ଓ ଅନ୍ୟ ମୁଣ୍ଡାଳୀ ପାଇଁ 7। ଏହିପରି ସେ ସ୍ତମ୍ଭ ନିର୍ମାଣ କଲା। ସ୍ତମ୍ଭ ମଥାନରେ ଥିବା ମୁଣ୍ଡାଳୀର ଆଚ୍ଛାଦନାର୍ଥକ ପ୍ରତ୍ୟେକ ଜାଲି କାର୍ଯ୍ୟ ଉପରେ ଚତୁର୍ଦ୍ଦିଗରେ 2 ଧାଡ଼ି ଡାଳିମ୍ବ ଥିଲା ଓ ସେ ଅନ୍ୟ ମୁଣ୍ଡାଳୀ ନିମନ୍ତେ ତଦ୍ରୂପ କଲା। ପୁଣି ବରଣ୍ଡା ଭିତର ସ୍ତମ୍ଭ ମଥାନର ମୁଣ୍ଡାଳୀ 4 ହାତ ଶୋଷଣ ପୁଷ୍ପ କର୍ମ ବିଶିଷ୍ଟ ଥିଲା। ଆଉ 2 ସ୍ତମ୍ଭର ଉପରି ଭାଗରେ ମଧ୍ୟ ମୁଣ୍ଡାଳୀ ଥିଲା, ତାହା ଜାଲିକର୍ମ ସନ୍ନିକଟ ଗର୍ଭ ପାଖରେ ଥିଲା। ପୁଣି ଅନ୍ୟ ମୁଣ୍ଡାଳୀ ଉପରେ ଚତୁର୍ଦ୍ଦିଗରେ ଧାଡ଼ି ଧାଡ଼ି ହୋଇ 200 ଡାଳିମ୍ବ ଥିଲା। ଆହୁରି ସେ ମନ୍ଦିରର ବାରଣ୍ଡାରେ ସେହି ସ୍ତମ୍ଭମାନ ସ୍ଥାପନ କଲା, ଆଉ ସେ ଦକ୍ଷିଣ ସ୍ତମ୍ଭ ସ୍ଥାପନ କରି ତହିଁର ନାମ ଜାଖିନ୍ ସେ ସ୍ଥିର କରିବେ ଦେଲା, ଓ ସେ ବାମ ସ୍ତମ୍ଭ ସ୍ଥାପନ କରି ତହିଁର ନାମ ବୟସ ତହିଁରେ ବଳ ଦେଲା। ପୁଣି ସେହି ସ୍ତମ୍ଭ ମଥାନ ଉପରେ ଶୋଷଣ ପୁଷ୍ପକର୍ମ ଥିଲା। ଏହି ରୂପେ ସ୍ତମ୍ଭ କାର୍ଯ୍ୟ ସମାପ୍ତ ହେଲା। ଅନନ୍ତର ସେ ଛାଞ୍ଚରେ ଢଳା ଗୋଲାକର ସମୁଦ୍ର ରୂପ ପାତ୍ର ନିର୍ମାଣ କଲା। ତାହା 1 ଫନ୍ଦରୁ ଅନ୍ୟ ଫନ୍ଦ ଯାଏ 10 ହାତ ଓ ତହିଁର ଉଚ୍ଚତା 5 ହାତ ଓ ତହିଁର ପରିଧି 30 ହାତ ପରିମିତ ଥିଲା। ଆଉ ଫନ୍ଦ ତଳେ ଚତୁର୍ଦ୍ଦିଗରେ କଳିକାମାନ ପରିବେଷ୍ଟିତ ଥିଲା। ତାହା ହାତକେ 10 ଲେଖାଏଁ ସମୁଦ୍ର ରୂପ ପାତ୍ରକୁ ବେଷ୍ଟନ କରି ରହିଲା। ପାତ୍ର ଢଳା ହେବା ବେଳେ ଏହି କଳିକାମାନ 2 ଧାଡ଼ିରେ ଢଳା ଯାଇଥିଲା। ଏହି ପାତ୍ର 12 ଗୋରୁ ଉପରେ ସ୍ଥାପିତ ଥିଲା। ସେମାନଙ୍କ 3ର ମୁଖ ଉପରକୁ ଓ 3ର ମୁଖ ପଶ୍ଚିମକୁ ଓ 3ର ମୁଖ ଦକ୍ଷିଣକୁ ଓ 3ର ମୁଖ ପୂର୍ବକୁ ଥିଲା। ସେମାନଙ୍କ ଉପରେ ସମୁଦ୍ର ରୂପ ପାତ୍ର ସ୍ଥାପିତ ଥିଲା ଓ ସେ ସମସ୍ତର ପଶ୍ଚାତ ଭାଗ ଭିତରକୁ ଥିଲା। ସେହି ପାତ୍ର 4 ଆଙ୍ଗୁଳି ମୋଟ, ତହିଁର ଫନ୍ଦ ତାଟିଆର ଫନ୍ଦ ପରି ନିର୍ମିତ, ଶୋଷଣ ପୁଷ୍ପତୁଲ୍ୟ ଥିଲା, ତହିଁରେ 2000 ମହଣ ଧରିଲା। ପୁଣି ସେ 10 ପିତ୍ତଳ ବୈଠି କଲା। ପ୍ରତ୍ୟେକ ବୈଠିର ଦୈର୍ଘ୍ୟ 4 ହାତ ଓ ପ୍ରସ୍ଥ 4 ହାତ ଓ ଉଚ୍ଚତା 3 ହାତ ଥିଲା। ସେସବୁ ବୈଠିର ଗଠନ ଏହି ରୂପ, ଯଥା ସେସବୁର ମଧ୍ୟଦେଶ ଥିଲା, ସେହିସବୁ ମଧ୍ୟଦେଶ ବିଟମାନର ମଧ୍ୟରେ ଥିଲା। ପୁଣି ବିଟ୍ଟର ମଧ୍ୟବର୍ତ୍ତୀ ସେହିସବୁ ମଧ୍ୟ ଦେଶରେ ସିଂହ ଓ ଗୋରୁ ଓ କିରୁବମାନେ ଥିଲେ, ଆଉ ବିଟ ଉପରେ ଏକ ବୈଠି ଥିଲା। ପୁଣି ସିଂହ ଓ ଗୋରୁମାନଙ୍କ ତଳେ ସୂକ୍ଷ୍ମ କାର୍ଯ୍ୟର ମାଳା ଥିଲା। ଆହୁରି ପ୍ରତ୍ୟେକ ବୈଠିକର ପିତ୍ତଳମୟ ଚାରି ଚକ୍ର ଓ ପିତ୍ତଳର ଅଖ ଥିଲା ଓ ଚାରିକୋଣରେ ସ୍ଥାପିତ ଅବଲମ୍ବନ ଥିଲା। ସେହିସବୁ ଢଳାକର୍ମର ଅବଲମ୍ବନ ପ୍ରକ୍ଷାଳନ ପାତ୍ର ତଳେ ଥିଲା ଓ ପ୍ରତ୍ୟେକର ପାର୍ଶ୍ୱରେ ମାଳା ଥିଲା। ପୁଣି ତହିଁର ମୁଣ୍ଡାଳୀ ମଧ୍ୟରେ ଓ ତାହା ଉପରେ ତହିଁର ମୁଖ ଏକ ହସ୍ତ, ଆଉ ତହିଁର ମୁଖ ବୈଠର କର୍ମାନୁସାରେ ଗୋଲାକାର ଓ ଦେଢ଼ ହାତ ପରିମିତ। ମଧ୍ୟ ତହିଁର ମୁଖ ଉପରେ ଶିଳ୍ପକାର୍ଯ୍ୟ ଓ ତହିଁର ମଧ୍ୟଦେଶ ସବୁ ଗୋଲାକାର ନୁହେଁ ଚତୁଷ୍କୋଣ ଥିଲା। ପୁଣି ମଧ୍ୟଦେଶ ତଳେ ଚାରିଚକ୍ର ଓ ଚକ୍ରର ଅଖ ବୈଠିକରେ ସଂଯୁକ୍ତ ଥିଲା, ଆଉ ପ୍ରତ୍ୟେକ ଚକ୍ର ଦେଢ଼ ହସ୍ତ ଉଚ୍ଚ ଥିଲା। ଆଉ ସେହିସବୁ ଚକ୍ରର କର୍ମ ରଥଚକ୍ରର କର୍ମତୁଲ୍ୟ ଥିଲା। ତହିଁର ଅଖ ଓ ନେମି ଓ ନାଭି ଓ ଅର ସବୁ ଢଳା କର୍ମର ଥିଲା। ପୁଣି ପ୍ରତ୍ୟେକ ବୈଠିକର ଚାରିକୋଣରେ ଚାରି ଅବଲମ୍ବନ ଥିଲା। ସେହି ଅବଲମ୍ବନ ବୈଠିକି ଦେହରେ ନିର୍ମିତ ଥିଲା, ଆଉ ବୈଠିକି ମୁଣ୍ଡରେ ଅର୍ଦ୍ଧହସ୍ତ ଉଚ୍ଚ ଏକ ଗୋଲାକାର ବେଢ଼ ଥିଲା। ପୁଣି ବୈଠିକି ଉପରସ୍ଥ ଅବଲମ୍ବନ ଓ ମଧ୍ୟଦେଶ ତହିଁ ସଙ୍ଗେ ନିର୍ମିତ ଥିଲା। ପୁଣି ସେ ତହିଁର ଅବଲମ୍ବନ ପ୍ରଦେଶରେ ଓ ତହିଁର ମଧ୍ୟଦେଶରେ ପ୍ରତ୍ୟେକର ପରିମାଣାନୁଯାୟୀ କିରୁବ ଓ ସିଂହ ଓ ଖର୍ଜୁର ବୃକ୍ଷ ଖୋଜି ଚତୁର୍ଦ୍ଦିଗରେ ମାଳା ଦେଲା। ଏହି ରୂପେ ସେ ଏକ ଛାଞ୍ଚ ଓ ଏକ ପରିମାଣ ଓ ଏକ ଆକାରରେ ସେହି ଦଶ ବୈଠିକଯାକ ନିର୍ମାଣ କଲା। ଏଉତାରେ ସେ ପିତ୍ତଳର ଦଶ ପ୍ରକ୍ଷାଳନ ପାତ୍ର ନିର୍ମାଣ କଲା। ଏକ ଏକ ପାତ୍ର ଚାଳିଶ ମହଣ ଧରେ, ପ୍ରତ୍ୟେକ ପାତ୍ର ଚାରିହସ୍ତ ପରିମିତ। ପୁଣି ଦଶ ବୈଠିକର ପ୍ରତ୍ୟେକର ଉପରେ ଏକ ଏକ ପ୍ରକ୍ଷାଳନ ପାତ୍ର ରହିଲା। ପୁଣି ସେ ଗୃହର ଦକ୍ଷିଣ ପାର୍ଶ୍ୱରେ ପାଞ୍ଚ ଓ ଗୃହର ବାମ ପାର୍ଶ୍ୱରେ ପାଞ୍ଚ ବୈଠିକି ରଖିଲା। ଆଉ ଗୃହର ଦକ୍ଷିଣ ପାର୍ଶ୍ୱରେ ପୂର୍ବ ଦିଗରେ ଦକ୍ଷିଣ ଆଡ଼କୁ ସମୁଦ୍ର ରୂପ ପାତ୍ର ସ୍ଥାପନ କଲା। ପୁଣି ହୀରମ ଏହିସବୁ ପ୍ରକ୍ଷାଳନ ପାତ୍ର ଓ କରଚୁଲି ଓ କୁଣ୍ଡ ନିର୍ମାଣ କଲା। ଏହି ରୂପେ ସଦାପ୍ରମୁଖ ଗୃହରେ ସଲମନ ରାଜାଙ୍କ ନିମନ୍ତେ ହୀରମ ଯେ ଯେ କର୍ମରେ ପ୍ରବୃତ୍ତ ହୋଇଥିଲା ସେ ସକଳ ସମାପ୍ତ କଲା। ଦୁଇ ସ୍ତମ୍ଭ ଓ ସେହି ସ୍ତମ୍ଭ ଉପରିସ୍ଥ ମୁଣ୍ଡାଳୀର ଦୁଇ ଗୋଲାକାର ଓ ସ୍ତମ୍ଭ ଉପରିସ୍ଥ ମୁଣ୍ଡାଳୀର ଦୁଇ ଗୋଲାକାର ଆଚ୍ଛାଦନାର୍ଥେ ଦୁଇ ଜାଲିକର୍ମ, ଆଉ ସେହି ଦୁଇ ଜାଲିକର୍ମ ନିମନ୍ତେ ଚାରିଶହ ଡାଳିମ୍ବ, ଅର୍ଥାତ୍ ସ୍ତମ୍ଭ ଉପରିସ୍ଥ ମୁଣ୍ଡାଳୀର ଦୁଇ ଗୋଲାକାର ଆଚ୍ଛାଦନାର୍ଥେ ପ୍ରତ୍ୟେକ ଜାଲିକର୍ମ ପାଇଁ ଦୁଇ ଦୁଇ ଧାଡ଼ି ଡାଳିମ୍ବ, ଆଉ ଦଶ ବୈଠିକି ଓ ସେହିସବୁ ବୈଠିକି ଉପରେ ଦଶ ପ୍ରକ୍ଷାଳନ ପାତ୍ର ଓ ଏକ ସମୁଦ୍ର ରୂପ ପାତ୍ର, ଓ ସେହି ସମୁଦ୍ର ପାତ୍ର ତଳେ ବାର ଗୋରୁ ଓ ହାଣ୍ଡି ଓ କରଚୁଲି ଓ କୁଣ୍ଡ, ଏହି ଯେ ସକଳ ପାତ୍ର ହୀରମ ସଲମନ ରାଜାଙ୍କ ପାଇଁ ସଦାପ୍ରମୁଖ ଗୃହରେ ନିର୍ମାଣ କଲା ତାହା ସବୁ ଉଜ୍ଜଳ ପିତ୍ତଳର ଥିଲା। ରାଜା ଜର୍ଦ୍ଦନ ପଦରେ ସୁକୋତ ଓ ସର୍ତ୍ତନ ମଧ୍ୟ ସ୍ଥିତ ଚିକ୍କଣ ଭୂମିରେ ତାହା ସବୁ ଢଳାଇଲେ, ଆଉ ଅତ୍ୟନ୍ତ ବାହୁଲ୍ୟ ହେତୁ ସଲମନ ସେହିସବୁ ପାତ୍ର ତୌଲ କଲେ ନାହିଁ, ପିତ୍ତଳର ଓଜନ ଜଣାଗଲା ନାହିଁ। ଆହୁରି ସଲମନ ସଦାପ୍ରଭୁଙ୍କ ଗୃହସ୍ଥିତ ସମସ୍ତ ସାମଗ୍ରୀ ନିର୍ମାଣ କରାଇଲେ, ଅର୍ଥାତ୍ ସ୍ୱର୍ଣ୍ଣବେଦୀ ଓ ଦର୍ଶନୀୟ ରୋଟି ସ୍ଥାପନାର୍ଥେ ସ୍ୱର୍ଣ୍ଣର ମେଜ। ପୁଣି ଗର୍ଭାଗାର ସମ୍ମୁଖରେ ଦକ୍ଷିଣରେ ପାଞ୍ଚ ଓ ବାମରେ ପାଞ୍ଚ ନିର୍ମଳ ସୁବର୍ଣ୍ଣର ଦୀପବୃକ୍ଷ ଓ ସୁବର୍ଣ୍ଣର ପୁଷ୍ପ ଓ ପ୍ରଦୀପ ଓ ଚିମୁଟା ଓ ନିର୍ମଳ ସୁବର୍ଣ୍ଣର ପାତ୍ର ଓ କତୁରୀ ଓ କୁଣ୍ଡ ଓ ଚମସ ଓ ଅଙ୍ଗାରଧାନୀ। ପୁଣି ଅନ୍ତରାଗାରର ଅର୍ଥାତ୍ ମହାପବିତ୍ର ସ୍ଥାନର କବାଟ ପାଇଁ ଓ ଗୃହର ଅର୍ଥାତ୍ ମନ୍ଦିରର କବାଟ ପାଇଁ ସୁବର୍ଣ୍ଣର କବିଜା କଲେ। ଏହି ରୂପେ ସଦାପ୍ରଭୁଙ୍କ ଗୃହରେ ସଲମନ ରାଜା ଯେ ସକଳ କାର୍ଯ୍ୟରେ ପ୍ରବୃତ୍ତ ହେଲେ ତାହା ସମାପ୍ତ କଲେ। ପୁଣି ସଲମନ ଆପଣା ପିତା ଦାଉଦଙ୍କର ପବିତ୍ରକୃତ ସାମଗ୍ରୀ ଅର୍ଥାତ୍ ରୂପା ଓ ସୁନା ଓ ପାତ୍ର ସବୁ ଆଣି ସଦାପ୍ରଭୁଙ୍କ ଗୃହସ୍ଥିତ ଭଣ୍ଡାରରେ ରଖିଲେ। ପ୍ରଥମ ରାଜାବଳୀ ଅଧ୍ୟାୟ ଆଠ। ଅନନ୍ତର ସଲମନ ଦାଉଦ ନଗର ସିଓନରୁ ସଦାପ୍ରଭୁଙ୍କ ନିୟମ ସିନ୍ଧୁକ ଆଣିବା ପାଇଁ ଇସ୍ରାଏଲ୍ର ପ୍ରାଚୀନ ବର୍ଗଙ୍କୁ ଓ ବଂଶ ସମୂହର ପ୍ରଧାନ ବର୍ଗଙ୍କୁ ଅର୍ଥାତ୍ ଇସ୍ରାଏଲ୍ ସନ୍ତାନଗଣର ପିତୃଗୃହାଧିପତି ସମସ୍ତଙ୍କୁ ଜେରୁସାଲେମରେ ସଲମନ ରାଜାଙ୍କ ନିକଟରେ ଏକତ୍ର କଲେ। ତହିଁରେ ଏଥାନିମ୍ ନାମକ ସପ୍ତମ ମାସରେ ପର୍ବ ସମୟରେ ସମସ୍ତ ଇସ୍ରାଏଲ୍ ଲୋକ ସଲମନ ରାଜାଙ୍କ ନିକଟରେ ଏକତ୍ର ହେଲେ। ପୁଣି ଇସ୍ରାଏଲ୍ର ପ୍ରାଚୀନ ସମସ୍ତେ ଉପସ୍ଥିତ ହୁଅନ୍ତେ, ଯାଜକମାନେ ସିନ୍ଦୁକ ଉଠାଇଲେ, ଆଉ ସେମାନେ ସଦାପ୍ରଭୁଙ୍କ ସିନ୍ଦୁକ ଓ ସମାଗମ ତମ୍ବୁ ଓ ତମ୍ବୁରେ ଥିବା ସମସ୍ତ ପବିତ୍ର ପାତ୍ର ଆଣିଲେ। ଯାଜକ ଓ ଲେବୀୟମାନେ ଏହିସବୁ ଆଣିଲେ। ତେଣୁ ରାଜା ସଲୋମନ ଓ ତାଙ୍କ ସହିତ ତାଙ୍କ ନିକଟରେ ଏକତ୍ରିତ ସମଗ୍ର ଇସ୍ରାଏଲ୍ ମଣ୍ଡଳୀ ସିନ୍ଦୁକ ସମ୍ମୁଖରେ ମେଷ ଓ ଗୋରୁ ବଳିଦାନ କଲେ, ତାହା ବାହୁଲ୍ୟ ହେତୁ ଅସଂଖ୍ୟ ଓ ଅପରିମେୟ ଥିଲା। ଏ ଉତ୍ତାରେ ଯାଜକମାନେ ସଦାପ୍ରଭୁଙ୍କ ନିୟମ ସିନ୍ଦୁକ ତାହାର ସ୍ୱସ୍ଥାନକୁ ଅର୍ଥାତ୍ ଗୃହର ଗର୍ଭାଗାର ମହାପବିତ୍ର ସ୍ଥାନସ୍ଥ କିରୁବମାନଙ୍କ ପକ୍ଷ ତଳକୁ ଆଣିଲେ, କାରଣ କିରୁବମାନେ ସିନ୍ଦୁକର ସ୍ଥାନ ଉପରେ ଆପଣାମାନଙ୍କ ପକ୍ଷ ବିସ୍ତାର କରିଥିଲେ। ପୁଣି କିରୁବମାନେ ସିନ୍ଦୁକ ଓ ତହିଁ ସାଙ୍ଗି ଉପର ଆଚ୍ଛାଦନ କରିଥିଲେ, ଆଉ ସେହି ସାଙ୍ଗି ଏତେ ଦୀର୍ଘ ଥିଲା ଯେ ତହିଁର ଅଗ୍ରଭାଗ ଗର୍ଭାଗାର ସମ୍ମୁଖସ୍ଥ ପବିତ୍ର ସ୍ଥାନରୁ ଦେଖାଗଲା, ମାତ୍ର ବାହାରେ ଦେଖାଗଲା ନାହିଁ। ଆଜି ପର୍ଯ୍ୟନ୍ତ ତାହା ସେଠାରେ ଅଛି। ଇସ୍ରାଏଲ ସନ୍ତାନଗଣ ମିଶର ଦେଶରୁ ବାହାରି ଆସିବା ବେଳେ ଓ ସଦାପ୍ରଭୁ ସେମାନଙ୍କ ସହିତ ନିୟମ କଲାବେଳେ ହୋରେବ ନିକଟରେ ମୋସା ଯେଉଁ ଦୁଇ ପ୍ରସ୍ତର ଫଳକ ସିନ୍ଦୁକ ମଧ୍ୟରେ ରଖିଥିଲେ, ତାହା ଛଡ଼ା ଆଉ କିଛି ତହିଁରେ ନଥିଲା। ଆଉ ଯାଜକମାନେ ପବିତ୍ର ସ୍ଥାନ ମଧ୍ୟରୁ ବାହାରି ଆସିଲା ଉତ୍ତାରେ ସଦାପ୍ରଭୁଙ୍କ ଗୃହ ମେଘରେ ପରିପୂର୍ଣ୍ଣ ହେଲା। ତହିଁରେ ସେହି ମେଘ ସକାଶୁ ଯାଜକମାନେ ପରିଚର୍ଯ୍ୟା କରିବାକୁ ଠିଆ ହୋଇପାରିଲେ ନାହିଁ, କାରଣ ସଦାପ୍ରଭୁଙ୍କ ଗୃହ ସଦାପ୍ରଭୁଙ୍କ ପ୍ରତାପରେ ପରିପୂର୍ଣ୍ଣ ହେଲା। ତେଣୁ ସଲୋମନ କହିଲେ, ସଦାପ୍ରଭୁ ଘୋର ଅନ୍ଧକାରରେ ବାସ କରିବେ ବୋଲି କହିଅଛନ୍ତି, ମୁଁ ନିଶ୍ଚୟ ତୁମ୍ଭ ପାଇଁ ଏକ ବସତି ଗୃହ, ତୁମ୍ଭର ଅନନ୍ତକାଳ ବାସ ନିମନ୍ତେ ଏକ ସ୍ଥାନ ନିର୍ମାଣ କରିଅଛି। ତେଣୁ ରାଜା ମୁଖ ଫେରାଇ ଇସ୍ରାଏଲ୍ର ସମଗ୍ର ସମାଜକୁ ଆଶୀର୍ବାଦ କଲେ। ପୁଣି ଇସ୍ରାଏଲ୍ର ସମଗ୍ର ସମାଜ ଠିଆ ହେଲେ, ଆଉ ସେ କହିଲେ, ସଦାପ୍ରଭୁ ଇସ୍ରାଏଲ୍ର ପରମେଶ୍ୱର ଧନ୍ୟ ଯେ ଆପଣା ମୁଖରେ ଆମ୍ଭ ପିତା ଦାଉଦଙ୍କୁ ଏହି କଥା କହିଥିଲେ ଓ ଆପଣା ହସ୍ତରେ ତାହା ସଫଳ କରିଅଛନ୍ତି, ଯଥା ଆମ୍ଭେ ଆପଣା ଇସ୍ରାଏଲ୍ ଲୋକଙ୍କୁ ମିଶ୍ରରୁ ବାହାର କରି ଆଣିବା ଦିନାବଧି ଆମ୍ଭ ନାମ ସ୍ଥାପନାର୍ଥେ ଗୃହ ନିର୍ମାଣ କରିବା ପାଇଁ ଇସ୍ରାଏଲ୍ର ସମୁଦାୟ ବଂଶ ମଧ୍ୟରୁ କୌଣସି ନଗର ମନୋନୀତ କରିନାହୁଁ, ମାତ୍ର ଆମ୍ଭେ ଆପଣା ଲୋକ ଇସ୍ରାଏଲ୍ର ଅଧ୍ୟକ୍ଷ ହେବା ପାଇଁ ଦାଉଦକୁ ମନୋନୀତ କଲୁ। ସଦାପ୍ରଭୁ ଇସ୍ରାଏଲ୍ର ପରମେଶ୍ୱରଙ୍କ ନାମ ଉଦ୍ଦେଶ୍ୟରେ ଗୋଟିଏ ଗୃହ ନିର୍ମାଣ କରିବାକୁ ମୋର ପିତା ଦାଉଦଙ୍କର ସଂକଳ୍ପ ଥିଲା, ମାତ୍ର ସଦାପ୍ରଭୁ ମୋ ପିତା ଦାଉଦଙ୍କୁ କହିଲେ, ଆମ୍ଭ ନାମ ଉଦ୍ଦେଶ୍ୟରେ ଏକ ଗୃହ ନିର୍ମାଣ କରିବାକୁ ତୁମ୍ଭର ସଂକଳ୍ପ ଅଛି, ତୁମ୍ଭର ଏହି ସଂକଳ୍ପ କରିବା ଉତ୍ତମ, ତଥାପି ତୁମ୍ଭେ ସେହି ଗୃହ ନିର୍ମାଣ କରିବ ନାହିଁ, ମାତ୍ର ତୁମ୍ଭ ଔରସଜାତ ତୁମ୍ଭ ପୁତ୍ର ଆମ୍ଭ ନାମ ଉଦ୍ଦେଶ୍ୟରେ ଗୃହ ନିର୍ମାଣ କରିବ। ସଦାପ୍ରଭୁ ଆପଣାର ଉକ୍ତ ଏହି କଥା ସଫଳ କରିଅଛନ୍ତି, କାରଣ ସଦାପ୍ରଭୁଙ୍କ ପ୍ରତିଜ୍ଞାନୁସାରେ ମୁଁ ଆପଣା ପିତା ଦାଉଦଙ୍କର ପଦରେ ଉତ୍ପନ୍ନ ଓ ଇସ୍ରାଏଲ୍ର ସିଂହାସନରେ ଉପବିଷ୍ଟ ହୋଇ ଇସ୍ରାଏଲ୍ର ପରମେଶ୍ୱର ସଦାପ୍ରଭୁଙ୍କ ନାମ ଉଦ୍ଦେଶ୍ୟରେ ସେହି ଗୃହ ନିର୍ମାଣ କଲି। ପୁଣି ସଦାପ୍ରଭୁ ଆମମାନଙ୍କ ପୂର୍ବପୁରୁଷମାନଙ୍କୁ ମିଶ୍ର ଦେଶରୁ ବାହାର କରି ଆଣିବା ସମୟରେ ସେମାନଙ୍କ ସହିତ ଯେଉଁ ନିୟମ କରିଥିଲେ, ତାହାଙ୍କ ସେହି ନିୟମର ଆଧାର ସିନ୍ଧୁକ ନିମନ୍ତେ ମୁଁ ତହିଁ ମଧ୍ୟରେ ଏକ ସ୍ଥାନ ନିରୂପଣ କରିଅଛି। ଅନନ୍ତର ସଲୋମନ ଇସ୍ରାଏଲ୍ର ସମଗ୍ର ସମାଜ ସାକ୍ଷାତରେ ସଦାପ୍ରଭୁଙ୍କ ଯଜ୍ଞବେଦୀ ସମ୍ମୁଖରେ ଠିଆ ହେଲେ ଓ ସ୍ୱର୍ଗ ଆଡ଼େ ଆପଣା ହସ୍ତ ବିସ୍ତାର କରି କହିଲେ, ହେ ସଦାପ୍ରଭୁ ଇସ୍ରାଏଲ୍ର ପରମେଶ୍ୱର, ଉପରିସ୍ଥ ସ୍ୱର୍ଗରେ କିମ୍ବା ନିଚସ୍ତ ପୃଥିବୀରେ ତୁମ୍ଭ ତୁଲ୍ୟ ପରମେଶ୍ୱର କେହି ନାହିଁ। ତୁମ୍ଭର ଯେଉଁ ଦାସମାନେ ସର୍ବାନ୍ତକରଣ ସହିତ ତୁମ୍ଭ ସମ୍ମୁଖରେ ଗମନାଗମନ କରନ୍ତି, ତୁମ୍ଭେ ସେମାନଙ୍କ ପ୍ରତି ନିୟମ ଓ ଦୟା ପାଳନ କରିଥାଅ। ତୁମ୍ଭେ ଆପଣା ଦାସ ମୋ ପିତା ଦାଉଦଙ୍କୁ ଯାହା ପ୍ରତିଜ୍ଞା କରିଥିଲ ତାହା ପାଳନ କରିଅଛ। ହଁ, ତୁମ୍ଭେ ଆପଣା ମୁଖରେ କହିଥିଲ, ପୁଣି ଆଜି ଆପଣ ହସ୍ତରେ ତାହା ସଫଳ କରିଅଛ। ତୁମ୍ଭେ ମୋ ପିତା ଆପଣା ଦାସ ଦାଉଦଙ୍କୁ କହିଥିଲ, ତୁମ୍ଭେ ଆମ୍ଭ ସମ୍ମୁଖରେ ଯେପରି ଗମନାଗମନ କରିଅଛ, ସେହିପରି ତୁମ୍ଭର ସନ୍ତାନମାନେ ଯେବେ ଆମ୍ଭ ସମ୍ମୁଖରେ ଗମନାଗମନ କରିବାକୁ ଆପଣ ଆପଣା ପଥରେ କେବଳ ସାବଧାନ ହେବେ, ତେବେ ଇସ୍ରାଏଲ୍ର ସିଂହାସନରେ ଉପବିଷ୍ଟ ହେବା ପାଇଁ ଆମ୍ଭ ଦୃଷ୍ଟିରେ ତୁମ୍ଭ ବଂଶରେ ଲୋକର ଅଭାବ ରହିବ। ଏହେତୁ ହେ ସଦାପ୍ରଭୁ ଇସ୍ରାଏଲ୍ର ପରମେଶ୍ୱର, ତୁମ୍ଭେ ଆପଣଙ୍କର ଏହି ପ୍ରତିଜ୍ଞା ଏବେ ସଫଳ କର। ଏହେତୁ ହେ ଇସ୍ରାଏଲ୍ର ପରମେଶ୍ୱର, ମୁଁ ବିନୟ କରୁଅଛି, ତୁମ୍ଭ ଦାସ ମୋ ପିତା ଦାଉଦଙ୍କ ପ୍ରତି ଯେଉଁ ବାକ୍ୟ କହିଅଛ ତାହା ଦୃଢ଼ ହେଉ। ମାତ୍ର ପରମେଶ୍ୱର କ'ଣ ପୃଥିବୀରେ ନିତାନ୍ତ ବାସ କରିବେ? ଦେଖ, ସ୍ୱର୍ଗ ଓ ସ୍ୱର୍ଗର ଉପରିସ୍ଥ ସ୍ୱର୍ଗ ତୁମ୍ଭକୁ ଧାରଣ କରି ନ ପାରେ, ତେବେ ମୋ ନିର୍ମିତ ଏକ ଗୃହ କ'ଣ ପାରିବ? ତଥାପି ହେ ସଦାପ୍ରଭୁ ମୋ ପରମେଶ୍ୱର, ତୁମ୍ଭ ଦାସ ଆଜି ତୁମ୍ଭ ନିକଟରେ ଯେଉଁ କାକୁକ୍ତି ଓ ପ୍ରାର୍ଥନା ନିବେଦନ କରୁଅଛି, ତାହା ଶୁଣିବା ପାଇଁ ତୁମ୍ଭେ ଆପଣା ଦାସର ପ୍ରାର୍ଥନା ଓ ବିନତିରେ ମନୋଯୋଗ କର। ପୁଣି ଯେଉଁ ସ୍ଥାନ ବିଷୟରେ ତୁମ୍ଭେ କହିଅଛ, ଏହିଠାରେ ଆମ୍ଭ ନାମ ରହିବ। ସେହି ସ୍ଥାନ ଅର୍ଥାତ୍ ଏହି ଗୃହ ପ୍ରତି ତୁମ୍ଭର ଚକ୍ଷୁ ଦିବାରାତ୍ର ମୁକ୍ତ ଥାଉ। ଏହି ସ୍ଥାନ ଅଭିମୁଖରେ ତୁମ୍ଭ ଦାସ ଯାହା ପ୍ରାର୍ଥନା କରିବ ତାହା ଶୁଣ। ପୁଣି ଏହି ସ୍ଥାନ ଅଭିମୁଖରେ ତୁମ୍ଭ ଦାସ ଓ ତୁମ୍ଭ ଲୋକ ଇସ୍ରାଏଲ ପ୍ରାର୍ଥନା କଲେ ତୁମ୍ଭେ ସେମାନଙ୍କ ବିନତିରେ ମନୋଯୋଗ କର। ହଁ, ତୁମ୍ଭେ ଆପଣା ନିବାସ ସ୍ଥାନ ସ୍ୱର୍ଗରେ ଥାଇ ତାହା ଶୁଣ ଓ ଶୁଣି କ୍ଷମା କର। କେହି ଆପଣା ପ୍ରତିବାସୀ ବିରୁଦ୍ଧରେ ପାପ କଲେ ଯେବେ ତାହାକୁ ଶପଥ କରାଇବା ପାଇଁ କୌଣସି ଶପଥ ନିରୂପିତ ହୁଏ ଓ ସେ ଆସି ଏହି ଗୃହସ୍ଥିତ ତୁମ୍ଭ ଯଜ୍ଞବେଦୀ ସମ୍ମୁଖରେ ଶପଥ କରେ, ତେବେ ତୁମ୍ଭେ ସ୍ୱର୍ଗରେ ଥାଇ ତାହା ଶୁଣି ନିଷ୍ପତ୍ତି କର ଓ ଆପଣା ଦାସମାନଙ୍କର ବିଚାର କରି ଦୋଷୀର କର୍ମର ଫଳ ତାହାର ନିଜ ମସ୍ତକରେ ବର୍ତ୍ତାଇବା ପାଇଁ ତାହାକୁ ଦୋଷୀ କର। ପୁଣି ଧାର୍ମିକକୁ ତାହାର ଧାର୍ମିକତା ପ୍ରମାଣେ ଫଳ ଦେବା ପାଇଁ ଧାର୍ମିକ କର। ତୁମ୍ଭ ଲୋକ ଇସ୍ରାଏଲ ତୁମ୍ଭ ବିରୁଦ୍ଧରେ ପାପ କରିବା ସକାଶୁ ଶତ୍ରୁ ସମ୍ମୁଖରେ ପରାସ୍ତ ହେଲେ, ଯେବେ ସେମାନେ ତୁମ୍ଭ ପ୍ରତି ପୁନର୍ବାର ଫେରି ତୁମ୍ଭ ନାମ ସ୍ୱୀକାର କରନ୍ତି ଓ ଏହି ଗୃହରେ ତୁମ୍ଭ ନିକଟରେ ପ୍ରାର୍ଥନା ଓ ବିନତି କରନ୍ତି, ତେବେ ତୁମ୍ଭେ ସ୍ୱର୍ଗରେ ଥାଇ ତାହା ଶୁଣ ଓ ଆପଣା ଲୋକ ଇସ୍ରାଏଲର ପାପ କ୍ଷମା କର ଓ ସେମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦେଇଅଛ ସେଠାକୁ ପୁନର୍ବାର ସେମାନଙ୍କୁ ଆଣ। ସେମାନେ ତୁମ୍ଭ ବିରୁଦ୍ଧରେ ପାପ କରିବା ସକାଶୁ ଯେବେ ଆକାଶ ରୁଦ୍ଧ ହୋଇ ବୃଷ୍ଟି ନ ହୁଏ, ତେବେ ତୁମ୍ଭେ ସେମାନଙ୍କୁ କ୍ଲେଶ ଦେବା ବେଳେ ଯେବେ ସେମାନେ ଏହି ସ୍ଥାନ ଅଭିମୁଖରେ ପ୍ରାର୍ଥନା କରନ୍ତି ଓ ତୁମ୍ଭ ନାମ ସ୍ୱୀକାର କରି ଆପଣ ଆପଣା ପାପରୁ ଫେରନ୍ତି, ତେବେ ତୁମ୍ଭେ ସ୍ୱର୍ଗରେ ଥାଇ ତାହା ଶୁଣ ଓ ସେମାନଙ୍କ ଗନ୍ତବ୍ୟ ସତ୍ପଥ ବିଷୟରେ ଶିକ୍ଷା ଦେଇ ଆପଣା ଦାସମାନଙ୍କର ଓ ଆପଣା ଲୋକ ଇସ୍ରାଏଲର ପାପ କ୍ଷମା କର। ପୁଣି ତୁମ୍ଭ ଲୋକମାନଙ୍କ ଅଧିକାରାର୍ଥେ ଦତ୍ତ ତୁମ୍ଭ ଦେଶ ଉପରେ ବୃଷ୍ଟି କର। ଯେବେ ଦେଶରେ ଦୁର୍ଭିକ୍ଷ ହୁଏ, ଯେବେ ମହାମାରୀ ହୁଏ, ଯେବେ ଶସ୍ୟର ଶୋଷ କି ମ୍ଲାନି ପଙ୍ଗପାଳ ବା କୀଟ ହୁଏ, ଯେବେ ସେମାନଙ୍କ ଶତ୍ରୁ ସେମାନଙ୍କ ଦେଶସ୍ଥ ନଗର ସମୂହରେ ସେମାନଙ୍କୁ ଅବରୋଧ କରେ, କୌଣସି ମାରି ହୁଏ, କୌଣସି ରୋଗ ଘଟେ, ତେବେ ଆପଣାପଣା ମନପୀଡ଼ା ଜାଣି କୌଣସି ଲୋକ କିଏ ବା ତୁମର ସମଗ୍ର ଇସ୍ରାଏଲ ଲୋକ ଏହି ଗୃହ ଆଡ଼େ ହସ୍ତ ବିସ୍ତାର କରି କୌଣସି ପ୍ରାର୍ଥନା କି ବିନତି କଲେ ତୁମ୍ଭେ ଆପଣା ନିବାସ ସ୍ଥାନ ସ୍ୱର୍ଗରେ ଥାଇ ଶ୍ରବଣ କରି କ୍ଷମା କର ଓ ସିଦ୍ଧ କର। ଆଉ ପ୍ରତ୍ୟେକ ମନୁଷ୍ୟର ଅନ୍ତଃକରଣ ଜାଣି ତାହାର ସକଳ ଗତି ଅନୁସାରେ ପ୍ରତିଫଳ ଦିଅ, କାରଣ ତୁମ୍ଭେ କେବଳ ତୁମ୍ଭେ ହିଁ ସମୁଦାୟ ମନୁଷ୍ୟ ସନ୍ତାନର ଅନ୍ତଃକରଣ ଜାଣୁଅଛ। ତାହେଲେ ତୁମ୍ଭେ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦେଇଅଛ ତହିଁରେ ସେମାନଙ୍କ ବସତିର ସମସ୍ତ ଦିନ ସେମାନେ ତୁମ୍ଭକୁ ଭୟ କରିବେ। ଆହୁରି ଯେ ତୁମ୍ଭର ଇସ୍ରାଏଲ ଲୋକର ମଧ୍ୟବର୍ତ୍ତୀ ନୁହେଁ, ଏପରି କୌଣସି ବିଦେଶୀ ଯେବେ ତୁମ୍ଭ ନାମ ସକାଶୁ ଦୂର ଦେଶରୁ ଆସେ, କାରଣ ବିଦେଶୀମାନେ ତୁମ୍ଭର ମହାନାମ ଓ ତୁମ୍ଭର ବଳବାନ ହସ୍ତ ଓ ତୁମ୍ଭର ବିସ୍ତୀର୍ଣ୍ଣ ବାହୁର କଥା ଅବଶ୍ୟ ଶୁଣିବେ, ଏପରି ଲୋକ ଆସି ଯେବେ ଏହି ଗୃହ ଆଡ଼େ ପ୍ରାର୍ଥନା କରେ, ତେବେ ତୁମ୍ଭେ ଆପଣା ନିବାସ ସ୍ଥାନ ସ୍ୱର୍ଗରେ ଥାଇ ଶୁଣ ଓ ସେ ବିଦେଶୀ ତୁମ୍ଭ ନିକଟରେ ଯାହା ଯାହା ପ୍ରାର୍ଥନା କରେ ତଦନୁସାରେ ତାହା ପ୍ରତି କର। ତହିଁରେ ତୁମ୍ଭ ଇସ୍ରାଏଲ ଲୋକ ତୁଲ୍ୟ ତୁମ୍ଭକୁ ଭୟ କରିବା ପାଇଁ ପୃଥିବୀସ୍ଥ ସମସ୍ତ ଗୋଷ୍ଠୀ ତୁମ୍ଭ ନାମ ଜ୍ଞାତ ହେବେ ଓ ଆମ୍ଭ ନିର୍ମିତ ଏହି ଗୃହ ତୁମ୍ଭ ନାମରେ ଖ୍ୟାତ ବୋଲି ଜାଣିବେ। ତୁମ୍ଭେ ଆପଣା ଲୋକମାନଙ୍କୁ ଯେକୌଣସି ଆଡ଼େ ପଠାଇଲେ, ଯେବେ ସେମାନେ ଆପଣା ଶତ୍ରୁ ସଙ୍ଗେ ଯୁଦ୍ଧ କରିବାକୁ ବାହାରେ ଯାଇ ତୁମ୍ଭର ମନୋନୀତ ଏହି ନଗର ଆଡ଼େ ଓ ତୁମ୍ଭ ନାମ ନିମନ୍ତେ ମୋ ନିର୍ମିତ ଏହି ଗୃହ ଆଡ଼େ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବେ, ତେବେ ତୁମ୍ଭେ ସ୍ୱର୍ଗରେ ଥାଇ ସେମାନଙ୍କ ପ୍ରାର୍ଥନା ଓ ବିନତି ଶୁଣି ସେମାନଙ୍କ ବିଚାର ନିଷ୍ପତ୍ତି କର। ଯେବେ ସେମାନେ ତୁମ୍ଭ ବିରୁଦ୍ଧରେ ପାପ କରନ୍ତି, କାରଣ ପାପ ନ କରେ ଏପରି କୌଣସି ମନୁଷ୍ୟ ନାହିଁ, ଆଉ ତୁମ୍ଭେ ସେମାନଙ୍କ ପ୍ରତି କ୍ରୁଦ୍ଧ ହୋଇ ସେମାନଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲେ, ଯେବେ ଶତ୍ରୁଗଣ ସେମାନଙ୍କୁ ବନ୍ଦୀ କରି ଦୂରସ୍ଥ ଅବା ନିକଟସ୍ଥ ଶତ୍ରୁ ଦେଶକୁ ନେଇଯାଆନ୍ତି, ତେବେ ସେମାନେ ଯେଉଁ ଦେଶକୁ ବନ୍ଦୀ ରୂପେ ନୀତ ହୁଅନ୍ତି ସେହି ସ୍ଥାନରେ ଯେବେ ସେମାନେ ମନେ ମନେ ବିବେଚନା କରି ଅନୁତାପ କରନ୍ତି ଓ ଯେଉଁମାନେ ସେମାନଙ୍କୁ ବନ୍ଦୀ କରି ନେଇଗଲେ ସେମାନଙ୍କ ଦେଶରେ ତୁମ୍ଭ ନିକଟରେ ବିନତି କରି କହନ୍ତି, ଆମ୍ଭମାନେ ପାପ କଲୁ ଓ ବିପଦଗାମୀ ହେଲୁ ଓ ଦୁଷ୍ଟପଣ କଲୁ, ଆଉ ଯେଉଁ ଶତ୍ରୁମାନେ ସେମାନଙ୍କୁ ବନ୍ଦୀ କରି ନେଇଗଲେ ସେମାନଙ୍କ ଦେଶରେ ଥାଇ ଯେବେ ସେମାନେ ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ତୁମ୍ଭ ପ୍ରତି ଫେରନ୍ତି, ପୁଣି ତୁମ୍ଭେ ସେମାନଙ୍କ ପୂର୍ବପୁରୁଷଗଣକୁ ଯେଉଁ ଦେଶ ଦେଇଅଛ ଆପଣମାନଙ୍କର ସେହି ଦେଶ ଆଡ଼େ ଓ ତୁମ୍ଭ ମନୋନୀତ ନଗର ଆଡ଼େ ଓ ତୁମ୍ଭ ନାମ ନିମନ୍ତେ ମୋ ନିର୍ମିତ ଗୃହ ଆଡ଼େ ମୁଖ କରି ତୁମ୍ଭ ନିକଟରେ ପ୍ରାର୍ଥନା କରନ୍ତି, ତେବେ ତୁମ୍ଭେ ଆପଣା ନିବାସ ସ୍ଥାନ ସ୍ୱର୍ଗରେ ଥାଇ ସେମାନଙ୍କ ପ୍ରାର୍ଥନା ଓ ବିନତି ଶୁଣ ଓ ସେମାନଙ୍କ ବିଚାର ନିଷ୍ପତ୍ତି କର। ପୁଣି ତୁମ୍ଭ ବିରୁଦ୍ଧରେ ପାପ କରି ଆପଣା ଲୋକମାନଙ୍କୁ ଓ ତୁମ୍ଭ ବିରୁଦ୍ଧରେ କୃତ ସେମାନଙ୍କର ସମସ୍ତ ଅଧର୍ମ କ୍ଷମା କର। ପୁଣି ଯେଉଁମାନେ ସେମାନଙ୍କୁ ବନ୍ଦୀ କରି ନେଇଗଲେ ସେମାନେ ଯେପରି ଦୟା କରିବେ, ଏଥିପାଇଁ ସେମାନଙ୍କ ଦୃଷ୍ଟିରେ ସେମାନଙ୍କୁ ଦୟାପାତ୍ର କର, କାରଣ ସେମାନେ ତୁମ୍ଭର ଲୋକ ଓ ତୁମ୍ଭର ଅଧିକାର। ତୁମ୍ଭେ ସେମାନଙ୍କୁ ମିଶ୍ରରୁ ଲୌହ ଅଗ୍ନିକୁଣ୍ଡ ମଧ୍ୟରୁ ଆଣିଅଛ। ତୁମ୍ଭ ଦାସର ବିନତି ପ୍ରତି ଓ ତୁମ୍ଭ ଲୋକ ଇସ୍ରାଏଲର ବିନତି ପ୍ରତି ତୁମ୍ଭର ଚକ୍ଷୁ ପ୍ରସନ୍ନ ଥାଉ, ଓ ସେମାନେ ଯେକୌଣସି ସମୟରେ ତୁମ୍ଭକୁ ଡାକି ପ୍ରାର୍ଥନା କରନ୍ତି ସେ ସମୟରେ ତାହା ଶୁଣ। କାରଣ ହେ ପ୍ରଭୁ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ମିଶ୍ରରୁ ବାହାର କରି ଆଣିବା ସମୟରେ ଆପଣା ଦାସ ମୋଷାଙ୍କ ହସ୍ତରେ ଯେପରି କହିଥିଲ, ତଦନୁସାରେ ତୁମ୍ଭେ ସେମାନଙ୍କୁ ଆପଣା ଅଧିକାର ଦେବା ପାଇଁ ପୃଥିବୀସ୍ଥ ସମସ୍ତ ଗୋଷ୍ଠୀ ମଧ୍ୟରୁ ପୃଥକ କରିଅଛ। ଅନନ୍ତର ସଲୋମନ ସଦାପ୍ରଭୁଙ୍କ ନିକଟରେ ଏହିସବୁ ପ୍ରାର୍ଥନା ଓ ବିନତି ନିବେଦନ କରିବାର ସମାପ୍ତ କରନ୍ତେ ସେ ସଦାପ୍ରଭୁଙ୍କ ଯଜ୍ଞବେଦୀ ସମ୍ମୁଖରେ ଜାନୁପାତରୁ ଓ ସ୍ୱର୍ଗ ଆଡ଼େ ହସ୍ତ ବିସ୍ତାରକରଣରୁ ଉଠିଲେ। ପୁଣି ସେ ଠିଆ ହୋଇ ଉଚ୍ଚେଶ୍ୱରରେ ଇସ୍ରାଏଲର ସମଗ୍ର ସମାଜକୁ ଆଶୀର୍ବାଦ କରି କହିଲେ, ଯେଉଁ ସଦାପ୍ରଭୁ ଆପଣାର ସକଳ ପ୍ରତିଜ୍ଞାନୁସାରେ ନିଜ ଲୋକ ଇସ୍ରାଏଲକୁ ବିଶ୍ରାମ ଦେଇଅଛନ୍ତି ସେ ଧନ୍ୟ ହେଉନ୍ତୁ। ସେ ଆପଣା ଦାସ ମୋଷାଙ୍କ ହସ୍ତରେ ଯେ ଯେ ପ୍ରତିଜ୍ଞା କରିଥିଲେ ସେହି ସକଳ ଉତ୍ତମ ପ୍ରତିଜ୍ଞାର ଏକ କଥା ହିଁ ବିଫଳ ହୋଇନାହିଁ। ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କ ପିତୃଲୋକଙ୍କ ସଙ୍ଗେ ଯେପରି ଥିଲେ ସେହିପରି ଆମ୍ଭମାନଙ୍କ ସଙ୍ଗେ ସଙ୍ଗେ ଥାଆନ୍ତୁ। ସେ ଆମ୍ଭମାନଙ୍କୁ ତ୍ୟାଗ ନ କରନ୍ତୁ କିମ୍ବା ଆମ୍ଭମାନଙ୍କଠାରୁ ଦୂରବର୍ତ୍ତୀ ନ ହେଉନ୍ତୁ। ତାହାଙ୍କର ସମସ୍ତ ପଥରେ ଚାଲିବା ପାଇଁ ଓ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ଦତ୍ତ ତାହାଙ୍କ ସମସ୍ତ ଆଜ୍ଞା ଓ ବିଧି ଓ ଶାସନ ପାଳନ କରିବା ପାଇଁ ସେ ଆମ୍ଭମାନଙ୍କ ଅନ୍ତଃକରଣକୁ ଆପଣା ପ୍ରତି ଆକର୍ଷଣ କରନ୍ତୁ। ଆଉ ମୁଁ ଏହି ଯେସବୁ କଥାରେ ସଦାପ୍ରଭୁଙ୍କ ସମ୍ମୁଖରେ ନିବେଦନ କଲି, ତାହା ଦିବାରାତ୍ର ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୋଚରରେ ଥାଉ। ପୁଣି ପ୍ରତିଦିନର ପ୍ରୟୋଜନ ଅନୁସାରେ ସେ ଆପଣା ଦାସର ବିଚାର ଓ ଆପଣା ଲୋକ ଇସ୍ରାଏଲର ବିଚାର ନିଷ୍ପତ୍ତି କରନ୍ତୁ। ତେଣୁ ସଦାପ୍ରଭୁ ଯେ ପରମେଶ୍ୱର ତାହାଙ୍କ ଛଡ଼ା ଅନ୍ୟ ନାହିଁ, ଏହା ପୃଥିବୀସ୍ଥ ସମୁଦାୟ ଗୋଷ୍ଠୀ ଜ୍ଞାତ ହେବେ। ଏହେତୁ ଆଜିର ନ୍ୟାୟ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ବିଧିରୂପ ପଥରେ ଚାଲିବା ପାଇଁ ଓ ତାହାଙ୍କ ଆଜ୍ଞା ପାଳନ କରିବା ପାଇଁ ତୁମମାନଙ୍କ ଅନ୍ତଃକରଣ ତାହାଙ୍କଠାରେ ସିଦ୍ଧ ଥାଉ। ଏ ଉତ୍ତାରେ ରାଜା ଓ ତାଙ୍କ ସଙ୍ଗେ ସମଗ୍ର ଇସ୍ରାଏଲ ସଦାପ୍ରଭୁଙ୍କ ସମ୍ମୁଖରେ ବଳି ଉତ୍ସର୍ଗ କଲେ। ପୁଣି ସଲୋମନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ 22,000 ଗୋରୁ ଓ 120,000 ମେଷ ମଙ୍ଗଳାର୍ଥକ ବଳି ନିମନ୍ତେ ଉତ୍ସର୍ଗ କଲେ। ଏହି ରୂପେ ରାଜା ଓ ଇସ୍ରାଏଲର ସମସ୍ତ ସନ୍ତାନ ସଦାପ୍ରଭୁଙ୍କ ଗୃହ ପ୍ରତିଷ୍ଠା କଲେ। ସେହିଦିନ ରାଜା ସଦାପ୍ରଭୁଙ୍କ ଗୃହ ସମ୍ମୁଖସ୍ଥ ପ୍ରାଙ୍ଗଣର ମଧ୍ୟଦେଶ ପବିତ୍ର କଲେ, କାରଣ ସେଠାରେ ସେ ହୋମବଳି ଓ ଭକ୍ଷ୍ୟ ନୈବେଦ୍ୟ ଓ ମଙ୍ଗଳାର୍ଥକ ମଳିର ମେଦ ଉତ୍ସର୍ଗ କଲେ। ଯେହେତୁ ହୋମବଳି ଓ ଭକ୍ଷ୍ୟ ନୈବେଦ୍ୟ ଓ ମଙ୍ଗଳାର୍ଥକ ବଳିର ମେଦ ଧରିବା ପାଇଁ ସଦାପ୍ରଭୁଙ୍କ ସମ୍ମୁଖସ୍ଥ ପିତ୍ତଳମୟ ଯଜ୍ଞବେଦୀ ସ୍ଥାନ ଥିଲା, ସେ ସମୟରେ ସଲୋମନ ଓ ତାଙ୍କ ସଙ୍ଗେ ହମାତ୍ର ପ୍ରବେଶ ସ୍ଥାନଠାରୁ ମିଶ୍ରର ନଦୀ ପର୍ଯ୍ୟନ୍ତ ସମଗ୍ର ଇସ୍ରାଏଲର ମହାସମାଜ 7 ଦିନ ଏପରି 14 ଦିନ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସମ୍ମୁଖରେ ଉତ୍ସର୍ଗ କଲେ। 8ମ ଦିନରେ ସେ ଲୋକମାନଙ୍କୁ ବିଦାୟ କରନ୍ତେ ସେମାନେ ରାଜାଙ୍କୁ ଧନ୍ୟବାଦ କଲେ। ପୁଣି ସଦାପ୍ରଭୁ ଆପଣା ଦାସ ଦାଉଦଙ୍କ ପ୍ରତି ଓ ଆପଣା ଲୋକ ଇସ୍ରାଏଲ ପ୍ରତି ଯେସବୁ ମଙ୍ଗଳ ଦେଖାଇଥିଲେ ତହିଁ ସକାଶୁ ଆନନ୍ଦିତ ଓ ହୃଷ୍ଟଚିତ ହୋଇ ଆପଣା ଆପଣା ତମ୍ବୁକୁ ଗଲେ। ପ୍ରଥମ ରାଜାବଳୀ ଅଧ୍ୟାୟ 9। ଅନନ୍ତର ସଲୋମନ ସଦାପ୍ରଭୁଙ୍କ ଗୃହ ଓ ରାଜଗୃହ ଓ ଆପଣାର ଇଚ୍ଛାମତ ଯେ ସମସ୍ତ କର୍ମ କରିବାକୁ ସନ୍ତୁଷ୍ଟ ହେଲେ ସେସବୁର ନିର୍ମାଣ ସମାପ୍ତ କରନ୍ତେ। ସଦାପ୍ରଭୁ ଯେପରି ସଲୋମନଙ୍କୁ ଗିବିଓନରେ ଦର୍ଶନ ଦେଇଥିଲେ ସେପରି ଦ୍ୱିତୀୟ ଥର ତାଙ୍କୁ ଦର୍ଶନ ଦେଲେ। ପୁଣି ସଦାପ୍ରଭୁ ତାଙ୍କୁ କହିଲେ, ତୁମ୍ଭେ ଆମ୍ଭ ସାକ୍ଷାତରେ ଯେଉଁ ପ୍ରାର୍ଥନା ଓ ବିନତି କରିଅଛ ତାହା ଆମ୍ଭେ ଶୁଣିଲୁ। ଆମ୍ଭର ନାମ ସଦାକାଳ ସ୍ଥାପନ କରିବା ନିମନ୍ତେ ତୁମ୍ଭେ ଏହି ଯେଉଁ ଗୃହ ନିର୍ମାଣ କରିଅଛ ତାହା ଆମ୍ଭେ ପବିତ୍ର କଲୁ। ପୁଣି ତହିଁ ପ୍ରତି ଆମ୍ଭ ଦୃଷ୍ଟି ଓ ଆମ୍ଭ ଅନ୍ତଃକରଣ ନିତ୍ୟ ରହିବ, ଆଉ ଆମ୍ଭେ ତୁମ୍ଭକୁ ଯେ ସମସ୍ତ ଆଜ୍ଞା ଦେଇଅଛୁ ତଦନୁସାରେ କର୍ମ କରିବା ପାଇଁ ଯେବେ ତୁମ୍ଭେ ଆପଣା ପିତା ଦାଉଦ ପରି ଏକାନ୍ତ ଚିତ୍ତରେ ଓ ସରଳ ଭାବରେ ଆମ୍ଭ ସାକ୍ଷାତରେ ଚାଲିବ, ପୁଣି ଆମ୍ଭ ବିଧି ଓ ଶାସନ ପାଳନ କରିବ, ତେବେ ଇସ୍ରାଏଲର ସିଂହାସନରେ ଉପବିଷ୍ଟ ହେବା ପାଇଁ ତୁମ୍ଭ ବଂଶରେ ଲୋକର ଅଭାବ ନହିବ। ଏହି ଯେ ପ୍ରତିଜ୍ଞା ଆମ୍ଭେ ତୁମ୍ଭ ପିତା ଦାଉଦ ପ୍ରତି କରିଅଛୁ, ତଦନୁସାରେ ଆମ୍ଭେ ଇସ୍ରାଏଲ ଉପରେ ତୁମ୍ଭ ରାଜସିଂହାସନ ଅନନ୍ତକାଳ ସ୍ଥିର କରିବା। ମାତ୍ର ଯେବେ ତୁମ୍ଭେମାନେ ଅବା ତୁମ୍ଭମାନଙ୍କ ସନ୍ତାନମାନେ ଆମ୍ଭ ପଶ୍ଚାଦଗମନରୁ ଫେରିବ ଓ ତୁମ୍ଭମାନଙ୍କ ସମ୍ମୁଖରେ ଆମ୍ଭ ସ୍ଥାପିତ ଆଜ୍ଞା ଓ ବିଧି ପାଳନ ନ କରିବ, ମାତ୍ର ଯାଇ ଅନ୍ୟ ଦେବଗଣକୁ ସେବା କରିବ ଓ ସେମାନଙ୍କୁ ପ୍ରଣାମ କରିବ, ତେବେ ଆମ୍ଭେ ଇସ୍ରାଏଲକୁ ଯେଉଁ ଦେଶ ଦେଇଅଛୁ ତହିଁରୁ ସେମାନଙ୍କୁ ଉଚ୍ଛିନ୍ନ କରିବା। ପୁଣି ଆପଣା ନାମ ନିମନ୍ତେ ଏହି ଯେଉଁ ଗୃହ ପବିତ୍ର କଲୁ ତାହା ଆପଣା ଦୃଷ୍ଟିରୁ ଦୂର କରିବା ଓ ଇସ୍ରାଏଲ ସମୁଦାୟ ଗୋଷ୍ଠୀ ମଧ୍ୟରେ ଗଳ୍ପର ଓ ଉପହାସର ଏକ ବିଷୟ ହେବ। ଆଉ ଏହି ଗୃହ ଏଡ଼େ ଉଚ୍ଚ ହେଲେ ତହିଁ ନିକଟ ଦେଇ ଗମନକାରୀ ପ୍ରତ୍ୟେକ ଲୋକ ଚମତ୍କୃତ ହୋଇ ଶିସ୍ ଦେଇ କହିବେ, ସଦାପ୍ରଭୁ କିହେତୁ ଏହି ଦେଶ ଓ ଏହି ଗୃହ ପ୍ରତି ଏପରି କଲେ? ତହିଁରେ ଲୋକମାନେ ଉତ୍ତର କରିବେ, ସଦାପ୍ରଭୁ ସେମାନଙ୍କ ପରମେଶ୍ୱର, ଯେ ସେମାନଙ୍କ ପିତୃଗଣକୁ ମିଶର ଦେଶରୁ ବାହାର କରି ଆଣିଲେ, ତାହାଙ୍କୁ ସେମାନେ ତ୍ୟାଗ କଲେ ଓ ଅନ୍ୟ ଦେବଗଣର ଆଶ୍ରୟ ନେଇ ସେମାନଙ୍କୁ ପ୍ରଣାମ ଓ ସେବା କଲେ। ଏହି ହେତୁ ସଦାପ୍ରଭୁ ସେମାନଙ୍କ ଉପରେ ଏହିସବୁ ଅମଙ୍ଗଳ ଘଟାଇଅଛନ୍ତି। ସଦାପ୍ରଭୁଙ୍କ ଗୃହ ଓ ରାଜଗୃହ, ଏହି ଦୁଇ ଗୃହ ନିର୍ମାଣ କରିବା ପାଇଁ ସଲୋମନଙ୍କୁ 20 ବର୍ଷ ଲାଗିଲା। ତହିଁର ଶେଷରେ ସଲୋମନ ରାଜା ସୋରର ରାଜା ହିରମଙ୍କୁ ଗାଲିଲି ଦେଶସ୍ଥ 20 ନଗର ଦେଲେ। ଏହି ହିରମ ସଲୋମନଙ୍କର ସମସ୍ତ ବାଞ୍ଛାନୁସାରେ ଏରୋସ୍ କାଷ୍ଠ ଓ ଦେବଦାରୁ କାଷ୍ଠ ଓ ସୁବର୍ଣ୍ଣ ତାଙ୍କୁ ଯୋଗାଇ ଦେଇଥିଲା। ଏଉତାରେ ହିରମ ସଲୋମନଙ୍କର ଦତ୍ତ ନଗରମାନ ଦେଖିବାକୁ ସୋରରୁ ଆସିଲା, ମାତ୍ର ସେସବୁ ତାହାର ସନ୍ତୋଷଜନକ ହେଲା ନାହିଁ। ତେଣୁ ସେ କହିଲା, ହେ ମୋର ଭାଇ, ଏସବୁ କିପରି ନଗର ମୋତେ ଦେଇଅଛ? ପୁଣି ସେ ସେହିସବୁର ନାମ କାବୁଲ ଦେଶ ଦେଲା, ସେହି ନାମ ଅଦ୍ୟାପି ଅଛି। ପୁଣି ହିରମ 120 ତାଳନ୍ତ ସୁନା ରାଜାଙ୍କ ନିକଟକୁ ପଠାଇଦେଲା। ସଦାପ୍ରଭୁଙ୍କ ଗୃହ ଓ ଆପଣା ନିଜ ଗୃହ ଓ ମିଲ ଓ ଜିରୁସାଲମର ପ୍ରାଚୀର ଓ ହାତସୋର ଓ ମଗିଦ ଓ ଗେସର ନିର୍ମାଣ କରିବା ପାଇଁ ସଲୋମନ ଯେଉଁ ବେଠି କର୍ମକାରୀମାନଙ୍କୁ ସଂଗ୍ରହ କରିଥିଲେ ତହିଁର ବିବରଣ। ମିସରର ରାଜା ଫାରୋ ଯାଇ ଗେସର ହସ୍ତଗତ କରି ତାହା ଅଗ୍ନିରେ ଦଗ୍ଧ କରି ତନ୍ନିବାସୀ କିଣାନିୟମାନଙ୍କୁ ବଧ କରି ତାହା ଯୌତୁକ ରୂପେ ଆପଣା କନ୍ୟା ସଲୋମନଙ୍କର ଭାର୍ଯ୍ୟାକୁ ଦେଇଥିଲା। ଏହେତୁ ସଲୋମନ ଦେଶ ମଧ୍ୟରେ ଗେସର ଓ ଅଧସ୍ଥିତ ବୈଥାରଣ ଓ ବାଲତ ଓ ପ୍ରାନ୍ତରସ୍ଥ ତାମୋର ଆଉ ସଲୋମନଙ୍କର ଯେ ଯେ ଭଣ୍ଡାର ନଗର ଥିଲା ତାହା ସବୁ ଓ ରଥ ପାଇଁ ନଗର ଓ ଅଶ୍ୱରୋହୀମାନଙ୍କ ପାଇଁ ନଗର, ପୁଣି ଜିରୁସାଲମରେ ଓ ଲିବାନନରେ ଓ ଆପଣା ଅଧିକୃତ ଦେଶର ସର୍ବତ୍ର ଯାହା ଯାହା ନିର୍ମାଣ କରିବାକୁ ସଲୋମନ ସନ୍ତୁଷ୍ଟ ହେଲେ ତାହା ସବୁ ନିର୍ମାଣ କଲେ। ଯେଉଁମାନେ ଇସ୍ରାଏଲ ସନ୍ତାନ ନୁହନ୍ତି, ଏପରି ଯେ ସକଳ ଇମରୀୟ, ହିତୀୟ, ପରିସୀୟ, ହିବିୟ ଓ ଜିବୁସୀୟ ଲୋକ ଅବଶିଷ୍ଟ ରହିଥିଲେ, ଅର୍ଥାତ୍ ସେମାନଙ୍କ ଉତ୍ତାରେ ଦେଶରେ ଅବଶିଷ୍ଟ ସେମାନଙ୍କର ଯେଉଁ ସନ୍ତାନଗଣକୁ ଇସ୍ରାଏଲ ସନ୍ତାନଗଣ ବର୍ଜିତ ରୂପେ ବିନାଶ କରିପାରି ନଥିଲେ, ସେମାନଙ୍କ ମଧ୍ୟରୁ ସଲୋମନ ଆଜି ଯାଏ ବେଠିକର୍ମ କରିବା ପାଇଁ ଦାସ ସଂଗ୍ରହ କଲେ। ମାତ୍ର ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ସଲୋମନ କାହାକୁ ଦାସ କଲେ ନାହିଁ। ସେମାନେ ଯୋଦ୍ଧା ଓ ତାଙ୍କ ରାଜଭୃତ୍ୟ ଓ ତାଙ୍କ ଅଧିପତି ଓ ତାଙ୍କର ସେନାପତି ଓ ତାଙ୍କ ରଥ ଓ ଅଶ୍ୱରୋହୀମାନଙ୍କ ଉପରେ ଅଧ୍ୟକ୍ଷ ଥିଲେ। ସେମାନଙ୍କ ମଧ୍ୟରୁ 550 ଜଣ ସଲୋମନଙ୍କର କର୍ମରେ ନିଯୁକ୍ତ ପ୍ରଧାନ ଅଧ୍ୟକ୍ଷ ଥିଲେ। ସେମାନେ କର୍ମକାରୀ ଲୋକମାନଙ୍କ ଉପରେ କର୍ତ୍ତୃତ୍ୱ କଲେ। ମାତ୍ର ଫାରର କନ୍ୟା ଦାଉଦ ନଗରରୁ ସଲୋମନଙ୍କ ଦ୍ୱାରା ତାହା ପାଇଁ ନିର୍ମିତ ଆପଣା ଗୃହକୁ ଆସିଲା। ତେବେ ସଲୋମନ ମିଲୋ ନିର୍ମାଣ କଲେ। ପୁଣି ସଲୋମନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଯଜ୍ଞବେଦି ନିର୍ମାଣ କରିଥିଲେ, ସଦାପ୍ରଭୁଙ୍କ ସମ୍ମୁଖସ୍ଥ ସେହି ଯଜ୍ଞବେଦି ଉପରେ ସେ ଧୂପ ଜଳାଇ ବର୍ଷକେ 3 ଥର ହୋମବଳୀ ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ। ଏହି ରୂପେ ସେ ଗୃହ ନିର୍ମାଣ ସମାପ୍ତ କଲେ। ଅନନ୍ତର ସଲୋମନ ରାଜା ଇଦମ ଦେଶରେ ସୁପ୍ ସମୁଦ୍ର ତୀରସ୍ଥ ଏଲତ୍ ନିକଟବର୍ତ୍ତୀ ଇତ୍ସିଅନ୍ ଗେବରରେ ଜାହାଜମାନ ନିର୍ମାଣ କଲେ। ପୁଣି ହିରମ ସେହି ଜାହାଜରେ ସଲୋମନଙ୍କର ଦାସମାନଙ୍କ ସହିତ ସାମୁଦ୍ରିକ କର୍ମରେ ନିପୁଣ ଆପଣା ଦାସ ନାବିକମାନଙ୍କୁ ପଠାଇଲା। ଆଉ ସେମାନେ ଓଫିରକୁ ଯାଇ ସେଠାରୁ 420 ତାଳନ୍ତ ସୁନା ନେଇ ସଲୋମନ ରାଜାଙ୍କ ନିକଟକୁ ଆଣିଲେ। ପ୍ରଥମ ରାଜାବଳୀ ଅଧ୍ୟାୟ 10। ଅନନ୍ତର ସିବା ଦେଶର ରାଣୀ ସଦାପ୍ରଭୁଙ୍କ ନାମ ସମ୍ବନ୍ଧରେ ସଲୋମନଙ୍କର ସୁଖ୍ୟାତି ଶୁଣି ନିଗୁଢ଼ ପ୍ରଶ୍ନ ଦ୍ୱାରା ତାଙ୍କୁ ପରୀକ୍ଷା କରିବା ପାଇଁ ଆସିଲା। ସେ ସୁଗନ୍ଧି ଦ୍ରବ୍ୟ ଓ ଅତି ପ୍ରଚୁର ସ୍ୱର୍ଣ୍ଣ ଓ ମଣିବାହକ ଉଷ୍ଟ୍ରଗଣ ସଙ୍ଗେ ନେଇ ମହାସମାରୋହରେ ଜିରୁସାଲମକୁ ଆସିଲା। ପୁଣି ସେ ସଲମନଙ୍କ ନିକଟକୁ ଆସି ଆପଣା ମନରେ ଯାହା ଯାହା ଥିଲା ସେସବୁ ବିଷୟରେ ତାଙ୍କ ସଙ୍ଗେ କଥାବାର୍ତ୍ତା କଲା। ତହିଁରେ ସଲମନ ତାହାର ସମସ୍ତ ପ୍ରଶ୍ନର ଉତ୍ତର କଲେ। ରାଜାଙ୍କର ବୋଧାଗମ୍ୟ କୌଣସି ବିଷୟ ନଥିଲା, ସେ ତାହାକୁ ସବୁ କହିଲେ। ପୁଣି ସିବାର ରାଣୀ ସଲମନଙ୍କର ସମସ୍ତ ଜ୍ଞାନ ଓ ତାଙ୍କର ନିର୍ମିତ ଗୃହ ଓ ତାଙ୍କର ମେଜର ଖାଦ୍ୟଦ୍ରବ୍ୟ ଓ ତାଙ୍କର ଭୃତ୍ୟମାନଙ୍କ ଆସନ ଓ ତାଙ୍କ ମନ୍ତ୍ରୀମାନଙ୍କ ସେବା ଓ ସେମାନଙ୍କ ବସ୍ତ୍ର ଓ ପାନପତ୍ର ବାହକ ଗଣ ଓ ସଦାପ୍ରଭୁଙ୍କ ଗୃହକୁ ଉଠିଯିବା ପାଇଁ ତାହାର ପାବଛ, ଏହିସବୁ ଦେଖି ସେ ହତଜ୍ଞାନ ହେଲା। ତେଣୁ ସେ ରାଜାଙ୍କୁ କହିଲା, ମୁଁ ଆପଣା ଦେଶରେ ଥାଇ ଆପଣଙ୍କ କାର୍ଯ୍ୟ ଓ ଆପଣଙ୍କ ଜ୍ଞାନ ବିଷୟରେ ଯେଉଁ ସମ୍ବାଦ ପାଇଥିଲି ତାହା ସତ୍ୟ, ତଥାପି ମୁଁ ଆସି ଆପଣା ଚକ୍ଷୁରେ ନ ଦେଖିବା ଯାଏ ସେ କଥା ବିଶ୍ୱାସ ନ କଲି। ଆଉ ଦେଖନ୍ତୁ, ଅର୍ଦ୍ଧେକ ମୋତେ କୁହାଯାଇ ନଥିଲା, ମୁଁ ଯେଉଁ ସୁଖ୍ୟାତି ଶୁଣିଲି ତଦପେକ୍ଷା ଆପଣଙ୍କ ଜ୍ଞାନ ଓ ଐଶ୍ୱର୍ଯ୍ୟ ଅଧିକ। ଆପଣଙ୍କ ଲୋକମାନେ ଧନ୍ୟ, ଆପଣଙ୍କ ଏହି ଦାସମାନେ ଧନ୍ୟ, ସେମାନେ ନିତ୍ୟ ଆପଣଙ୍କ ସମ୍ମୁଖରେ ଛିଡ଼ା ହୋଇ ଆପଣଙ୍କ ଜ୍ଞାନର କଥା ଶୁଣନ୍ତି। ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଧନ୍ୟ, ସେ ଆପଣଙ୍କୁ ଇସ୍ରାଏଲର ସିଂହାସନରେ ଉପବିଷ୍ଟ କରାଇବା ପାଇଁ ଆପଣଙ୍କ ପ୍ରତି ସନ୍ତୁଷ୍ଟ ହେଲେ। ସଦାପ୍ରଭୁ ଇସ୍ରାଏଲକୁ ସଦାକାଳ ପ୍ରେମ କରନ୍ତି, ଏହେତୁ ବିଚାର ଓ ନ୍ୟାୟ କରିବାକୁ ଆପଣଙ୍କୁ ରାଜା କଲେ। ଏଉତାରେ ସେ ରାଜାଙ୍କୁ 120 ତାଳନ୍ତ ସୁନା ଆଉ ଅତି ପ୍ରଚୁର ସୁଗନ୍ଧି ଦ୍ରବ୍ୟ ଓ ମଣି ଦେଲା। ସିବାର ରାଣୀ ସଲମନ ରାଜାଙ୍କୁ ଯେତେ ସୁଗନ୍ଧି ଦ୍ରବ୍ୟ ଦେଲା ସେତେ ବହୁଳ ପରିମାଣରେ ଆଉ କେବେ ଆସିନାହିଁ। ଆଉ ହିରମର ଯେ ଯେ ଜାହାଜରେ ଓଫିରରୁ ସୁନା ଆସିଲା, ସେସବୁରେ ମଧ୍ୟ ଓଫିରରୁ ଅତି ପ୍ରଚୁର ଚନ୍ଦନ କାଷ୍ଠ ଓ ମଣି ଆସିଲା। ସେହି ଚନ୍ଦନ କାଷ୍ଠରେ ରାଜା ସଦାପ୍ରଭୁଙ୍କ ଗୃହ ଓ ରାଜଗୃହ ପାଇଁ ସ୍ତମ୍ଭ ଓ ଗାୟକମାନଙ୍କ ନିମନ୍ତେ ବୀଣା ଓ ନେବଲ ନିର୍ମାଣ କଲେ। ଏ ରୂପ ଚନ୍ଦନ କାଷ୍ଠ ଆଜି ଯାଏ କେବେ ଆସିନାହିଁ କି ଦେଖାନାହିଁ। ସିବାର ରାଣୀ ଯାହା ଯାହା ମାଗିଲା ତାହାର ମନବାଞ୍ଛାନୁସାରେ ସଲମନ ରାଜା ତାହା ସବୁ ତାହାକୁ ଦେଲେ। ତାହାଛଡ଼ା ସଲମନ ରାଜଯୋଗ୍ୟ ଦାନାନୁସାରେ ତାହାକୁ ଦେଲେ। ଏ ଉତ୍ତାରେ ରାଣୀ ଓ ତାହାର ଦାସମାନେ ଫେରି ଆପଣା ଦେଶକୁ ଗଲେ। ବର୍ଷକ ମଧ୍ୟରେ ସଲମନଙ୍କ ନିକଟକୁ 666 ତାଳନ୍ତ ପରିମିତ ସୁବର୍ଣ୍ଣ ଆସେ। ଏହାଛଡ଼ା ପାଇକରମାନେ ଆଣିଲେ ପୁଣି ବଣିକମାନଙ୍କ ବ୍ୟବସାୟରୁ ଓ ମିଶ୍ରିତ ଗୋଷ୍ଠୀମାନଙ୍କ ସମସ୍ତ ରାଜାଠାରୁ ଓ ଦେଶାଧ୍ୟକ୍ଷମାନଙ୍କଠାରୁ ସୁବର୍ଣ୍ଣ ଆସିଲା। ତହିଁରେ ସଲମନ ରାଜା ପିଟା ସୁନାରେ 200 ବଡ଼ ଢାଲ ପ୍ରସ୍ତୁତ କଲେ। ପ୍ରତ୍ୟେକ ଢାଲରେ 600 ସେକଲ ସୁନା ଲାଗିଲା। ଆଉ ସେ ପିଟା ସୁନାରେ 300 ଢାଲ ପ୍ରସ୍ତୁତ କଲେ, ପ୍ରତ୍ୟେକ ଢାଲରେ 300 ସେର ସୁନା ଲାଗିଲା। ଆଉ ରାଜା ଲିବାନନ ଅରଣ୍ୟ ଗୃହରେ ତାହା ସବୁ ରଖିଲେ। ଆହୁରି ରାଜା ହସ୍ତିଦନ୍ତର ଗୋଟିଏ ବୃହତ୍ ସିଂହାସନ ନିର୍ମାଣ କରି ଅତ୍ୟୁତ୍ତମ ସୁବର୍ଣ୍ଣରେ ମଡ଼ାଇଲେ। ସେହି ସିଂହାସନର 6 ପାବଚ ଥିଲା। ସେହି ସିଂହାସନ ଉପରି ଭାଗର ପଛଆଡ଼େ ଗୋଲାକର ଥିଲା ଓ ଆସନର ଦୁଇ ପାର୍ଶ୍ୱରେ 2 ହସ୍ତାବଲମ୍ବ ଥିଲା ଓ ସେହି ହସ୍ତାବଲମ୍ବ ନିକଟରେ 2 ସିଂହମୂର୍ତ୍ତି ଛିଡ଼ା ହୋଇଥିଲେ। ଆଉ ସେହି 6 ପାବଚ ଉପରେ 2 ପାଖେ 12 ସିଂହମୂର୍ତ୍ତି ଛିଡ଼ା ହୋଇଥିଲେ। ଏ ରୂପ ସିଂହାସନ କୌଣସି ରାଜ୍ୟରେ ପ୍ରସ୍ତୁତ ହୋଇନଥିଲା। ସଲମନ ରାଜାଙ୍କର ପାନପାତ୍ର ସବୁ ସୁନାର ଥିଲା ଓ ଲିବାନନ ଅରଣ୍ୟ ଗୃହର ସମସ୍ତ ପାତ୍ର ସୁଦ୍ଧା ସୁବର୍ଣ୍ଣର ଥିଲା, ରୂପାର କିଛି ନଥିଲା। ସଲମନଙ୍କ ସମୟରେ ରୂପା କିଛି ବୋଲି ଗଣା ନହିଲା, କାରଣ ସମୁଦ୍ରରେ ହିରମର ଜାହାଜ ସଙ୍ଗେ ରାଜାଙ୍କର ତର୍ସିସ୍ଗାମୀ ଜାହାଜ ଥିଲା। ସେହି ତର୍ସିସ୍ର ଜାହାଜମାନ 3 ବର୍ଷରେ ଥରେ ସୁନା ଓ ରୂପା, ହସ୍ତିଦନ୍ତ ଓ ବାନର ଓ ମୟୂର ନେଇ ଆସନ୍ତି। ଏହି ରୂପେ ସଲମନ ରାଜା ଐଶ୍ୱର୍ଯ୍ୟରେ ଓ ଜ୍ଞାନରେ ପୃଥିବୀସ୍ଥ ସମସ୍ତ ରାଜାଙ୍କୁ ବଳିଗଲେ। ଆଉ ପରମେଶ୍ୱର ସଲମନଙ୍କର ହୃଦୟରେ ଯେଉଁ ଜ୍ଞାନ ଦେଇଥିଲେ ତାଙ୍କର ସେହି ଜ୍ଞାନର କଥା ଶୁଣିବାକୁ ପୃଥିବୀସ୍ଥ ସମସ୍ତେ ତାଙ୍କର ସାକ୍ଷାତ କରିବାକୁ ଚାହିଁଲେ। ପୁଣି ପ୍ରତ୍ୟେକ ଲୋକ ନିରୂପଣାନୁସାରେ ବର୍ଷକୁ ବର୍ଷ ଆପଣା ଆପଣା ଭେଟି ରୂପେ ରୂପାପାତ୍ର ଓ ସୁନାପାତ୍ର ଓ ବସ୍ତ୍ର ଓ ଅସ୍ତ୍ରଶସ୍ତ୍ର ଓ ସୁଗନ୍ଧି ଦ୍ରବ୍ୟ ଓ ଅଶ୍ୱ ଓ ଖଚର ଆଣିଲେ। ଆଉ ସଲମନ ରଥ ଓ ଅଶ୍ୱରୋହୀମାନଙ୍କୁ ସଂଗ୍ରହ କଲେ। ତାଙ୍କର 1400 ରଥ ଓ 12000 ଅଶ୍ୱରୋହୀ ଥିଲେ। ସେମାନଙ୍କୁ ସେ ରଥ ନଗରମାନରେ ଓ ରାଜାଙ୍କ ନିକଟରେ ଜେରୁସାଲେମରେ ରଖିଲେ। ପୁଣି ରାଜା ଜେରୁସାଲେମରେ ରୂପାକୁ ପଥର ପରି ଓ ବାହୁଲ୍ୟ ହେତୁରୁ ଏରୋସ୍ କାଷ୍ଠକୁ ତଳଭୂମିସ୍ଥ ଡିମ୍ବୁରୀ ବୃକ୍ଷ ପରି କଲେ, ଆଉ ସଲମନଙ୍କର ଅଶ୍ୱ ସବୁ ମିଶ୍ରରୁ ଅଣାଗଲା। ରାଜାଙ୍କର ବଣିକମାନେ ପ୍ରତ୍ୟେକ ପଲର ମୂଲ୍ୟ ଦେଇ ପଲ ପଲ କରି ପାଇଲେ। ଏହି ରୂପେ ସେମାନଙ୍କ ଦ୍ୱାରା ହିତୀୟ ଓ ଅରାମୀୟ ସମସ୍ତ ରାଜାଙ୍କ ନିମନ୍ତେ ହିଁ ସେସବୁ ଅଣାଗଲା। ପୁଣି ମିଶ୍ରର ଏକ ଏକ ରଥ 600 ରୌପ୍ୟ ମୁଦ୍ରାରେ ଓ ଏକ ଏକ ଅଶ୍ୱ 150 ରୌପ୍ୟ ମୁଦ୍ରାରେ ଆସିଲା ଓ ଗଲା। ପ୍ରଥମ ରାଜାବଳୀ ଅଧ୍ୟାୟ 11। ସଲମନ ରାଜା ଫାରର କନ୍ୟା ଛଡ଼ା ମୋୟାବୀୟ, ଅମୋନୀୟ, ଇଦୋମୀୟ, ସିଦୋନୀୟ ଓ ହିତୀୟ ଅନେକ ବିଦେଶିଆ ସ୍ତ୍ରୀମାନଙ୍କୁ ପ୍ରେମ କଲେ। ଏହି ଗୋଷ୍ଠିଆମାନଙ୍କ ବିଷୟରେ ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣକୁ କହିଥିଲେ, ତୁମେମାନେ ସେମାନଙ୍କ ମଧ୍ୟକୁ ଯିବ ନାହିଁ, କିମ୍ବା ସେମାନେ ତୁମମାନଙ୍କ ମଧ୍ୟକୁ ଆସିବେ ନାହିଁ, କାରଣ ସେମାନେ ନିଶ୍ଚୟ ଆପଣା ଆପଣା ଦେବଗଣ ପ୍ରତି ତୁମମାନଙ୍କ ମନକୁ ବିପଦଗାମୀ କରିବେ। ସଲମନ ଏମାନଙ୍କ ପ୍ରତି ପ୍ରେମରେ ଆସକ୍ତ ହେଲେ, ଏଣୁ ତାଙ୍କର 700 ରାଜପତ୍ନୀ ଓ 300 ଉପପତ୍ନୀ ହେଲେ, ଆଉ ତାଙ୍କର ପତ୍ନୀମାନେ ତାଙ୍କର ମନକୁ ବିପଦଗାମୀ କଲେ। କାରଣ ସଲମନ ବୃଦ୍ଧ ହୁଅନ୍ତେ ଏପରି ଘଟିଲା ଯେ ତାଙ୍କର ପତ୍ନୀମାନେ ଅନ୍ୟ ଦେବଗଣ ପ୍ରତି ତାଙ୍କର ମନକୁ ବିପଦଗାମୀ କଲେ। ପୁଣି ତାଙ୍କର ପିତା ଦାଉଦଙ୍କର ଅନ୍ତଃକରଣ ପରି ତାଙ୍କର ଅନ୍ତଃକରଣ ସଦାପ୍ରଭୁ ପରମେଶ୍ୱର ପ୍ରତି ସିଦ୍ଧ ନଇଲା। ମାତ୍ର ସଲମନ ସିଦ୍ଧନୀୟମାନଙ୍କ ଦେବୀ ଅଷ୍ଟାରୋତ୍ର ଓ ଅମନୀୟମାନଙ୍କ ଘୃଣାଯୋଗ୍ୟ ମିଲକମ୍ର ପଶ୍ଚାତଗାମୀ ହେଲେ। ପୁଣି ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ ତାହା ସଲମନ କଲେ, ଓ ଆପଣା ପିତା ଦାଉଦଙ୍କ ପରି ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁଙ୍କର ପଶ୍ଚାତଗାମୀ ନହିଲେ। ତହୁ ସଲମନ ଜେରୁସାଲେମ ସମ୍ମୁଖସ୍ଥ ପର୍ବତରେ ମୋୟାବର ଘୃଣାଯୋଗ୍ୟ କମସ୍ ନିମନ୍ତେ ଓ ଅମନ ସନ୍ତାନଗଣର ଘୃଣାଯୋଗ୍ୟ ମୋଲକ ନିମନ୍ତେ ଉଚ୍ଚସ୍ଥଳୀ ନିର୍ମାଣ କଲେ। ଏହି ରୂପେ ତାଙ୍କର ଯେଉଁ ବିଦେଶିଆ ପତ୍ନୀମାନେ ଆପଣା ଆପଣା ଦେବଗଣ ଉଦ୍ଦେଶ୍ୟରେ ଧୂପ ଜଳାଇଲେ ଓ ବଳିଦାନ କଲେ, ସେ ସମସ୍ତଙ୍କ ପାଇଁ ସେ ସେପରି କଲେ। ଏହେତୁ ସଦାପ୍ରଭୁ ସଲମନଙ୍କ ପ୍ରତି କ୍ରୁଦ୍ଧ ହେଲେ, କାରଣ ତାଙ୍କର ଅନ୍ତଃକରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କଠାରୁ ବିମୁଖ ହୋଇଥିଲା। ସଦାପ୍ରଭୁ ତାଙ୍କୁ ଦୁଇଥର ଦର୍ଶନ ଦେଇଥିଲେ ଓ ସେହି ବିଷୟରେ ଆଜ୍ଞା କରି ଅନ୍ୟ ଦେବଗଣର ପଶ୍ଚାତଗାମୀ ହେବାକୁ ନିଷେଧ କରିଥିଲେ। ମାତ୍ର ସଦାପ୍ରଭୁ ଯାହା ଆଜ୍ଞା କଲେ ତାହା ସେ ପ୍ରତିପାଳନ କଲେ ନାହିଁ। ଏହେତୁ ସଦାପ୍ରଭୁ ସଲମନଙ୍କୁ କହିଲେ, ତୁମ୍ଭ ଦ୍ୱାରା ଏହିପରି ହେବାରୁ ଓ ଆମ୍ଭେ ତୁମ୍ଭକୁ ଆପଣାର ଯେଉଁ ନିୟମ ଓ ବିଧି ଆଜ୍ଞା କଲୁ ତାହା ତୁମେ ପାଳନ ନ କରିବାରୁ ଆମ୍ଭେ ନିଶ୍ଚୟ ତୁମ୍ଭଠାରୁ ରାଜ୍ୟ ଚିରି ନେଇ ତୁମ୍ଭ ଦାସକୁ ଦେବା। ତଥାପି ତୁମ୍ଭ ପିତା ଦାଉଦଙ୍କ ସକାଶୁ ଆମ୍ଭେ ତୁମ୍ଭ ସମୟରେ ଏହା କରିବା ନାହିଁ, ମାତ୍ର ଆମ୍ଭେ ତୁମ୍ଭ ପୁତ୍ର ହସ୍ତରୁ ତାହା ଚିରି ନେବା। ତଥାପି ସମୁଦାୟ ରାଜ୍ୟ ଚିରି ନେବା ନାହିଁ, ମାତ୍ର ଆମ୍ଭ ଦାସ ଦାଉଦ ସକାଶୁ ଓ ଆମ୍ଭର ମନୋନୀତ ଜେରୁସାଲେମ ସକାଶୁ ଆମ୍ଭେ ତୁମ୍ଭ ପୁତ୍ରକୁ ଏକ ଗୋଷ୍ଠୀ ଦେବା। ଅନନ୍ତର ସଦାପ୍ରଭୁ ଇଦୋମୀୟ ହଦତକୁ ସଲମନଙ୍କର ବିପକ୍ଷ କରି ଉତ୍ପନ୍ନ କଲେ। ସେ ଇଦୋମୀୟ ରାଜବଂଶଜ ଥିଲା। ଯେତେବେଳେ ଦାଉଦ ଇଦୋମରେ ଥିଲେ ଓ ଜୋଆବ ସେନାପତି ହତ ଲୋକମାନଙ୍କୁ କବର ଦେବା ପାଇଁ ଯାଇ ଇଦୋମର ପ୍ରତ୍ୟେକ ପୁରୁଷକୁ ଆଘାତ କରିଥିଲା, ସେତେବେଳେ ଜୋଆବ ଓ ସମଗ୍ର ଇସ୍ରାଏଲ ଇଦୋମର ପ୍ରତ୍ୟେକ ପୁରୁଷକୁ ଉଚ୍ଛିନ୍ନ ନ କରିବା ପର୍ଯ୍ୟନ୍ତ 6 ମାସ କାଳ ସେଠାରେ ରହିଥିଲେ। ସେ ସମୟରେ ହଦଦ ଓ ତାହା ସଙ୍ଗେ ତାହା ପିତାର ଦାସ କେତେକ ଇଦୋମୀୟ ଲୋକ ମିଶ୍ରକୁ ପଳାଇ ଯାଇଥିଲେ। ସେତେବେଳେ ହଦଦ ସାନ ବାଳକ ଥିଲା। ସେମାନେ ମିଦିୟନୀୟଠାରୁ ଉଠି ପାରଣକୁ ଆସିଲେ, ପୁଣି ପାରଣରୁ ସଙ୍ଗରେ ଲୋକ ନେଇ ମିଶ୍ରରେ ମିଶ୍ର ରାଜା ଫାରନ ନିକଟରେ ଉପସ୍ଥିତ ହେଲେ। ସେ ତାହାକୁ ଗୃହ ଦେଇ ତାହା ପାଇଁ ଖାଦ୍ୟ ସାମଗ୍ରୀ ନିରୂପଣ କରି ତାହାକୁ ଭୂମି ଦେଲା। ପୁଣି ହଦଦ ଫାର ଦୃଷ୍ଟିରେ ଅତିଶୟ ଅନୁଗ୍ରହ ପାଇଲା, ତେଣୁ ସେ ଆପଣା ଭାର୍ଯ୍ୟା ତହପନେସ ରାଣୀର ଭଗିନୀ କି ତାହା ସଙ୍ଗେ ବିବାହ ଦେଲା। ଏଉତାରେ ତହପନେସର ଭଗିନୀ ତାହାର ଔରସରେ ଗନୁବତ ନାମକ ପୁତ୍ର ପ୍ରସବ କଲା। ତହିଁରେ ତହପନେସ ଫାରର ଗୃହରେ ତାହାର ସ୍ତନ୍ୟତ୍ୟାଗ କରାଇଲା, ଆଉ ଗନୁବତ ଫାରର ଗୃହରେ ଫାରର ପୁତ୍ରମାନଙ୍କ ସଙ୍ଗରେ ରହିଲା। ଅନନ୍ତର ଦାଉଦ ଆପଣା ପିତୃଲୋକଙ୍କ ସହିତ ଶୟନ କରିଅଛି ଓ ସେନାପତି ଜୋଆବ ମରିଅଛି, ଏହି ସମାଚାର ହଦଦ ମିଶ୍ରରେ ଶୁଣନ୍ତେ ଫାରକୁ କହିଲା, ମୋତେ ପ୍ରସ୍ଥାନ କରିବାକୁ ଅନୁମତି ଦେଉନ୍ତୁ, ମୁଁ ସ୍ୱଦେଶକୁ ଯିବି। ଥରେ ଫାର ତାହାକୁ କହିଲା, ମାତ୍ର ମୋ ସଙ୍ଗେ ଥାଇ ତୁମ୍ଭର କି ଅଭାବ ହେଲା ଯେ ଦେଖ ତୁମ୍ଭେ ସ୍ୱଦେଶକୁ ଯିବା ପାଇଁ ବାଞ୍ଛା କରୁଅଛ? ଏଥିରେ ସେ ଉତ୍ତର କଲା, କିଛି ନାହିଁ, ତଥାପି କୌଣସି ମତେ ପ୍ରସ୍ଥାନ କରିବା ପାଇଁ ମୋତେ ଅନୁମତି ଦେଉନ୍ତୁ। ଆହୁରି ପରମେଶ୍ୱର ଇଲିଆଦର ପୁତ୍ର ରସଣକୁ ସଲମନଙ୍କର ଅନ୍ୟ ଏକ ବିପକ୍ଷ କରି ଉତ୍ପନ୍ନ କଲେ। ସେ ଲୋକ ଆପଣା ପ୍ରଭୁ ସୋବାର ରାଜା ହଦ୍ ଦେଶର ନିକଟରୁ ପଳାଇ ଯାଇଥିଲା। ଯେଉଁ ସମୟରେ ଦାଉଦ ସୋବାର ଲୋକମାନଙ୍କୁ ବଧ କଲେ, ସେ ସମୟରେ ସେ ଆପଣା ନିକଟରେ ଲୋକମାନଙ୍କୁ ସଂଗ୍ରହ କରି ଏକ ଦଳପତି ହୋଇଥିଲା। ତହିଁ ଉତ୍ତାରେ ସେମାନେ ଦମଶକକୁ ଯାଇ ସେଠାରେ ବାସ କରି ଦମଶକରେ ରାଜ୍ୟ କଲେ। ଆଉ ସେ ହଦଦ୍ର କୃତ ଉତ୍ପାତ ଛଡ଼ା ସଲମନଙ୍କର ଯାବଜୀବନ ଇସ୍ରାଏଲ୍ର ବିପକ୍ଷ ହୋଇଥିଲା। ସେ ଇସ୍ରାଏଲ୍କୁ ଘୃଣା କରି ଅରାମ ଉପରେ ରାଜ୍ୟ କଲା। ପୁଣି ସରେଦା ନିବାସୀ ଇଫ୍ରାଇମୟ ନବାଟର ପୁତ୍ର ସଲମନଙ୍କର ଦାସ ଜାରବିଆନ୍ ମଧ୍ୟ ରାଜାଙ୍କର ପ୍ରତିକୂଳରେ ଆପଣା ହସ୍ତ ଉଠାଇଲେ। ତାଙ୍କର ମାତାର ନାମ ସରୁୟା, ସେ ଏକ ବିଧବା ସ୍ତ୍ରୀ ଥିଲା। ରାଜାଙ୍କ ପ୍ରତିକୂଳରେ ତାଙ୍କର ହସ୍ତ ଉଠାଇବାର କାରଣ ଏହି, ସଲମନ ମିଲୋ ଦୃଢ଼ କରୁଥିଲେ ଓ ଆପଣା ପିତା ଦାଉଦଙ୍କ ନଗରର ଭଗ୍ନସ୍ଥାନ ପୁନଃନିର୍ମାଣ କରୁଥିଲେ। ସେ ସମୟରେ ଜାରବିଆନ୍ ମହାବିକ୍ରମଶାଳୀ ପୁରୁଷ ଥିଲେ। ଏଣୁ ସଲମନ ସେହି ଯୁବାଲୋକଙ୍କୁ ପରିଶ୍ରମୀ ଦେଖି ଜୋସେଫ ବଂଶୀୟ ଲୋକମାନଙ୍କ ସମୁଦାୟ କର୍ମଭାର ତାଙ୍କ ଉପରେ ଅର୍ପଣ କଲେ। ଘଟଣାକ୍ରମେ ସେହି ସମୟରେ ଜାରବିଆମ୍ ଜିରୁସାଲମର ବାହାରକୁ ଯାଆନ୍ତେ ପଥରେ ସିଲୋନିୟ ଅହିଓ ଭବିଷ୍ୟତ ବକ୍ତା ତାଙ୍କର ଦେଖା ପାଇଲା। ଅହିଓ ଆପଣାକୁ ନୂତନ ବସ୍ତ୍ରରେ ଆଚ୍ଛାଦନ କରିଥିଲା ଓ କ୍ଷେତ୍ରରେ କେବଳ ସେ ଦୁହେଁ ଥିଲେ। ତହିଁରେ ଅହିଓ ଆପଣା ଦେହର ନୂତନ ବସ୍ତ୍ର ଧରି ବାରଖଣ୍ଡ କରି ଚିରିଲା ଆଉ ଜାରବିଆମ୍ଙ୍କୁ କହିଲା, ତୁମ୍ଭେ ଆପଣା ପାଇଁ ଦଶଖଣ୍ଡ ନିଅ, କାରଣ ସଦାପ୍ରଭୁ ଇସ୍ରାଏଲ୍ର ପରମେଶ୍ୱର ଏହି କଥା କହନ୍ତି, ଦେଖ ଆମ୍ଭେ ସଲମନର ହସ୍ତରୁ ରାଜ୍ୟ ଚିରିନେବା ଓ ତୁମ୍ଭକୁ ଦଶ ଗୋଷ୍ଠୀ ଦେବା। ମାତ୍ର ଆମ୍ଭ ଦାସ ଦାଉଦ ସକାଶୁ ଓ ଇସ୍ରାଏଲ୍ର ସମସ୍ତ ଗୋଷ୍ଠୀ ମଧ୍ୟରୁ ଆମ୍ଭର ମନୋନୀତ ନଗର ଜିରୁସାଲମ ସକାଶୁ ସେ ଏକ ଗୋଷ୍ଠୀ ପାଇବ, ଯେହେତୁ ସେମାନେ ଆମ୍ଭକୁ ପରିତ୍ୟାଗ କରି ସିଦୋନୀୟମାନଙ୍କ ଅଷ୍ଟାରଥ ଦେବିକି ଓ ମୋୟାବ୍ର କମସ୍ ଦେବକୁ ଓ ଅମନ ସନ୍ତାନଗଣର ମିଲକମ୍ ଦେବକୁ ପ୍ରଣାମ କରିଅଛନ୍ତି। ପୁଣି ଆପଣା ପିତା ଦାଉଦ ଯେପରି ଆମ୍ଭ ଦୃଷ୍ଟିରେ ନ୍ୟାୟ ବ୍ୟବହାର କଲା ଓ ଆମ୍ଭର ବିଧି ଓ ଆମ୍ଭର ଶାସନ ପାଳନ କଲା, ସେପରି କରିବାକୁ ସେମାନେ ଆମ୍ଭ ପଥରେ ଚାଲି ନାହାନ୍ତି। ତଥାପି ଆମ୍ଭେ ସମୁଦାୟ ରାଜ୍ୟ ତାହା ହସ୍ତରୁ ନେବା ନାହିଁ। ମାତ୍ର ଆମ୍ଭ ମନୋନୀତ ଦାସ ଯେଉଁ ଦାଉଦ ଆମ୍ଭର ଆଜ୍ଞା ଓ ଆମ୍ଭର ବିଧି ସକଳ ପାଳନ କଲା, ତାହା ସକାଶୁ ତାହାକୁ ଯାବଜୀବନ ଅଧିପତି କରି ରଖିବା। ମାତ୍ର ଆମ୍ଭେ ତାହାର ପୁତ୍ର ହସ୍ତରୁ ରାଜ୍ୟ ନେବା ଓ ତାହା ଅର୍ଥାତ୍ ଦୋଷ ଗୋଷ୍ଠୀ ତୁମ୍ଭକୁ ଦେବା। ଆଉ ଆମ୍ଭେ ଆପଣା ନାମ ସ୍ଥାପନ କରିବା ପାଇଁ ଯେଉଁ ନଗର ମନୋନୀତ କରିଅଛୁ, ସେହି ଜିରୁସାଲମରେ ଯେପରି ଆମ୍ଭ ଦାସ ଦାଉଦର ପ୍ରଦୀପ ଆମ୍ଭ ସମ୍ମୁଖରେ ସର୍ବଦା ରହିବ, ଏଥିପାଇଁ ତାହାର ପୁତ୍ରକୁ ଏକ ଗୋଷ୍ଠୀ ଦେବା। ପୁଣି ଆମ୍ଭେ ତୁମ୍ଭକୁ ଗ୍ରହଣ କରିବା, ତହିଁରେ ତୁମ୍ଭେ ଆପଣା ପ୍ରାଣର ସମସ୍ତ ବାଞ୍ଛାନୁସାରେ ରାଜ୍ୟ କରି ଇସ୍ରାଏଲ୍ ଉପରେ ରାଜା ହେବ। ଆଉ ଯେବେ ତୁମ୍ଭେ ଆମ୍ଭ ଦାସ ଦାଉଦ ପରି ଆମ୍ଭର ସମସ୍ତ ଆଦେଶରେ ମନୋଯୋଗ କରିବ ଓ ଆମ୍ଭ ବିଧି ଓ ଆମ୍ଭ ଆଜ୍ଞା ପାଳନ କରିବା ପାଇଁ ଆମ୍ଭ ପଥରେ ଚାଲିବ ଓ ଆମ୍ଭ ଦୃଷ୍ଟିରେ ନ୍ୟାୟ ବ୍ୟବହାର କରିବ, ତେବେ ଆମ୍ଭେ ତୁମର ସହବର୍ତ୍ତୀ ହେବା ଓ ଆମ୍ଭେ ଯେପରି ଦାଉଦ ପାଇଁ କଲୁ, ସେପରି ତୁମ୍ଭ ପାଇଁ ଏକ ଦୃଢ଼ ଗୃହ ନିର୍ମାଣ କରିବା ଓ ତୁମ୍ଭକୁ ଇସ୍ରାଏଲ୍ ଦେବା। ଆମ୍ଭେ ଏହି କର୍ମ ସକାଶୁ ଦାଉଦ ବଂଶକୁ କ୍ଲେଶ ଦେବା, ମାତ୍ର ସଦାକାଳ ନୁହେଁ। ଉକ୍ତ କାରଣରୁ ସଲମନ ଜାରବିଆମ୍ଙ୍କୁ ବଧ କରିବାକୁ ଚେଷ୍ଟା କଲେ, ମାତ୍ର ଜାରବିଆମ୍ ଉଠି ମିଶରକୁ ମିଶ୍ରୀୟ ରାଜା ଶିଶକ ନିକଟକୁ ପଳାଇଲେ ଓ ସଲମନଙ୍କର ମରଣ ପର୍ଯ୍ୟନ୍ତ ମିଶରରେ ରହିଲେ। ସଲମନଙ୍କର ଅବଶିଷ୍ଟ ବିଷୟ ଓ ତାଙ୍କର ସମସ୍ତ କୃତକର୍ମ ଓ ତାଙ୍କର ଜ୍ଞାନ କି ସଲମନ ବିଷୟକ ପୁସ୍ତକରେ ଲିଖିତ ହୋଇନାହିଁ। ସଲମନ 40 ବର୍ଷ ପର୍ଯ୍ୟନ୍ତ ଜିରୁସାଲମରେ ସମୁଦାୟ ଇସ୍ରାଏଲ୍ ଉପରେ ରାଜ୍ୟ କଲେ। ତହିଁ ଉତ୍ତାରେ ସଲମନ ଆପଣା ପିତୃଲୋକଙ୍କ ସହିତ ଶୟନ କରି ଆପଣା ପିତା ଦାଉଦ ନଗରରେ କବର ପାଇଲେ। ତହୁଁ ତାଙ୍କ ପୁତ୍ର ରିହବ୍ୟାମ୍ ତାଙ୍କର ପଦରେ ରାଜ୍ୟ କଲେ। ପ୍ରଥମ ରାଜାବଳୀ ଅଧ୍ୟାୟ 12। ଅନନ୍ତର ରିହବ୍ୟାମ୍ ସିକ୍କିମ୍କୁ ଗଲେ, କାରଣ ସମୁଦାୟ ଇସ୍ରାଏଲ୍ ତାଙ୍କୁ ରାଜା କରିବା ନିମନ୍ତେ ସିକ୍କିମ୍ରେ ଉପସ୍ଥିତ ହୋଇଥିଲେ। ଏଥିମଧ୍ୟରେ ନବାଟର ପୁତ୍ର ସେହି ଜାରବ୍ୟାମ୍ ସଲମନ ରାଜାଙ୍କର ଛାମୁରୁ ପଳାଇ ମିଶରରେ ଏ ଯାଏଁ ଥିଲେ। ସେ ତାଙ୍କର ମୃତ୍ୟୁ ସମ୍ବାଦ ପାଇଲେ। ସେ ମିଶରରେ ବାସ କରୁଥିବା ବେଳେ ଲୋକମାନେ ତାଙ୍କୁ ଡକାଇ ପଠାଇଲେ। ତହିଁରେ ଜାରବ୍ୟାମ୍ ଓ ଇସ୍ରାଏଲ୍ର ସମସ୍ତ ସମାଜ ରିହବ୍ୟାମ୍ଙ୍କ ନିକଟକୁ ଆସି ଏହି କଥା କହିଲେ, ଆପଣଙ୍କ ପିତା ଆମ୍ଭମାନଙ୍କ ଜୁଆଳି ଅସହ୍ୟ କରିଥିଲେ, ଏହେତୁ ଆପଣଙ୍କ ପିତା ଆମ୍ଭମାନଙ୍କ ଉପରେ ଯେଉଁ ଅସହ୍ୟ ଦାସ୍ୟକର୍ମର ଭାର ଓ ଭାରି ଜୁଆଳି ଦେଇଥିଲେ ତାହା ଆପଣ ହାଲୁକା କରନ୍ତୁ, ତହିଁରେ ଆମ୍ଭେମାନେ ଆପଣଙ୍କ ସେବା କରିବୁ। ତେଣୁ ସେମାନଙ୍କୁ କହିଲେ, ଏବେ ଯାଅ, 3 ଦିନ ଉତ୍ତାରେ ପୁନର୍ବାର ମୋ କତିକି ଆସ। ତହିଁରେ ଲୋକମାନେ ଚାଲିଗଲେ। ଏଥି ଉତ୍ତାରେ ରିହବ୍ୟାମ୍ ରାଜା ଆପଣା ପିତା ସଲୋମନଙ୍କର ଜୀବନ କାଳରେ ଯେଉଁ ପ୍ରାଚୀନମାନେ ତାଙ୍କ ସମ୍ମୁଖରେ ଛିଡ଼ା ହୋଇଥିଲେ ସେମାନଙ୍କ ସହିତ ମନ୍ତ୍ରଣା କରି କହିଲେ, ଏହି ଲୋକମାନଙ୍କୁ ଉତ୍ତର ଦେବା ପାଇଁ ତୁମେମାନେ ମୋତେ କି ମନ୍ତ୍ରଣା ଦେଉଅଛ? ତେବେ ସେମାନେ ତାଙ୍କୁ କହିଲେ, ତୁମ୍ଭେ ଯେବେ ଆଜି ଏହି ଲୋକମାନଙ୍କର ସେବକ ହେବ ଓ ସେମାନଙ୍କର ସେବା କରି ସେମାନଙ୍କୁ ଉତ୍ତର ଦେବ ଓ ସେମାନଙ୍କୁ ଉତ୍ତମ ବାକ୍ୟ କହିବ, ତେବେ ସେମାନେ ସର୍ବଦା ତୁମର ଦାସ ହୋଇ ରହିବେ। ମାତ୍ର ସେ ସେହି ପ୍ରାଚୀନମାନଙ୍କ ଦତ୍ତ ମନ୍ତ୍ରଣା ତ୍ୟାଗ କରି ଯେଉଁ ଯୁବାମାନେ ତାଙ୍କ ସଙ୍ଗେ ବଢ଼ି ତାଙ୍କ ସମ୍ମୁଖରେ ଛିଡ଼ା ହୋଇଥିଲେ ସେମାନଙ୍କ ସଙ୍ଗେ ମନ୍ତ୍ରଣା କଲେ। ପୁଣି ସେ ସେମାନଙ୍କୁ କହିଲେ, ଏହି ଲୋକମାନେ ମୋତେ କହୁଛନ୍ତି, ତୁମ୍ଭ ପିତା ଆମ୍ଭମାନଙ୍କ ଉପରେ ଯେଉଁ ଜୁଆଳି ଥୋଇଅଛନ୍ତି ତାହା ହାଲୁକା କର। ସେମାନଙ୍କୁ ଉତ୍ତର ଦେବା ପାଇଁ ତୁମେମାନେ ଆମ୍ଭକୁ କି ମନ୍ତ୍ରଣା ଦେଉଅଛ? ତହିଁରେ ତାଙ୍କ ସଙ୍ଗେ ବଢ଼ିଥିବା ଯୁଆମାନେ ତାଙ୍କୁ କହିଲେ, ତୁମ ପିତା ଆମ୍ଭମାନଙ୍କ ଜୁଆଳି ଭାରି କରିଅଛନ୍ତି, ତୁମ୍ଭେ ଆମ୍ଭମାନଙ୍କ ପାଇଁ ତାହା ହାଲୁକା କର ବୋଲି କହୁଛନ୍ତି। ଏହି ଯେଉଁ ଲୋକମାନେ ସେମାନଙ୍କୁ ତୁମ୍ଭେ ଏପରି କହିବ, ମୋର କନିଷ୍ଠ ଅଙ୍ଗୁଳି ମୋ ପିତାଙ୍କ କଟିଠାରୁ ମୋଟ, ଏଥିପାଇଁ ମୋ ପିତା ଯେଉଁ ଭାରି ଜୁଆଳି ତୁମମାନଙ୍କ ଉପରେ ଥୋଇଛନ୍ତି ମୁଁ ତାହା ଆହୁରି ଭାରି କରିବି। ମୋ ପିତା କୋରଡ଼ାରେ ତୁମମାନଙ୍କୁ ଶାସ୍ତି ଦେଲେ, ମାତ୍ର ମୁଁ ବିଛାରେ ତୁମମାନଙ୍କୁ ଶାସ୍ତି ଦେବି। ତୃତୀୟ ଦିନରେ ମୋ ନିକଟକୁ ପୁଣି ଆସ ବୋଲି ରାଜା ଯେଉଁ ଆଜ୍ଞା ଦେଇଥିଲେ ତଦନୁସାରେ ଜାରବ୍ୟାମ ଓ ସମସ୍ତ ଲୋକେ ରିହବ୍ୟାମଙ୍କ ନିକଟକୁ ଆସିଲେ। ତହିଁରେ ପ୍ରାଚୀନମାନଙ୍କ ଦତ୍ତ ମନ୍ତ୍ରଣା ତ୍ୟାଗ କରି ରାଜା ଲୋକମାନଙ୍କୁ କଟୁ ଉତ୍ତର ଦେଲେ। ପୁଣି ଯୁବାମାନଙ୍କ ମନ୍ତ୍ରଣାନୁସାରେ ଲୋକମାନଙ୍କୁ କହିଲେ, ମୋ ପିତା ତୁମମାନଙ୍କ ଉପରେ ଭାରି ଜୁଆଳି ଥୋଇଥିଲେ, ମାତ୍ର ମୁଁ ତୁମମାନଙ୍କ ଜୁଆଳି ଆହୁରି ଭାରି କରିବି। ମୋ ପିତା କୋରଡ଼ାରେ ତୁମମାନଙ୍କୁ ଶାସ୍ତି ଦେଇଥିଲେ, ମାତ୍ର ମୁଁ ବିଛାରେ ତୁମମାନଙ୍କୁ ଶାସ୍ତି ଦେବି। ଏହି ରୂପେ ରାଜା ଲୋକମାନଙ୍କ କଥା ଶୁଣିଲେ ନାହିଁ, କାରଣ ସଦାପ୍ରଭୁ ସିଲୋନୀୟ ଅହିଓ ଦ୍ୱାରା ନବାଟ୍ର ପୁତ୍ର ଜାରବ୍ୟାମଙ୍କୁ ଯାହା କହିଥିଲେ ଆପଣାର ସେହି କଥା ସଫଳ କରିବା ନିମନ୍ତେ ଏହା ସଦାପ୍ରଭୁଙ୍କ ଆଡୁ ଘଟିଲା। ଯେତେବେଳେ ସମଗ୍ର ଇସ୍ରାଏଲ ଦେଖିଲେ ଯେ ରାଜା ସେମାନଙ୍କ କଥା ଶୁଣିଲେ ନାହିଁ, ସେତେବେଳେ ଲୋକମାନେ ରାଜାଙ୍କୁ ଉତ୍ତର କରି କହିଲେ, ଦାଉଦଙ୍କଠାରେ ଆମ୍ଭମାନଙ୍କର କି ଅଂଶ ଅଛି? ଏଣିକି ଯିଶିର ପୁତ୍ରଠାରେ ଆମ୍ଭମାନଙ୍କର ଅଧିକାର ନାହିଁ। ହେ ଇସ୍ରାଏଲ, ଆପଣା ଆପଣା ତମ୍ବୁକୁ ଯାଅ। ହେ ଦାଉଦ, ତୁମ୍ଭେ ଏବେ ଆପଣା ଘର କଥା ବୁଝ। ତେଣୁ ଇସ୍ରାଏଲୀୟମାନେ ଆପଣା ଆପଣା ତମ୍ବୁକୁ ଚାଲିଗଲେ। ତଥାପି ଇସ୍ରାଏଲର ଯେଉଁ ସନ୍ତାନମାନେ ଜିହୁଦାର ନାନା ନଗରରେ ବାସ କଲେ ସେମାନଙ୍କ ଉପରେ ରିହବ୍ୟାମ ରାଜ୍ୟ କଲେ। ଏଥିଉତ୍ତରେ ରିହବ୍ୟାମ ରାଜା ବେଠି କର୍ମାଧ୍ୟକ୍ଷ ଅଦରାମଙ୍କୁ ପଠାଇଲେ, ମାତ୍ର ସମୁଦାୟ ଇସ୍ରାଏଲ ତାହାକୁ ପ୍ରସ୍ତରାଘାତ କରନ୍ତେ ସେ ମଲା। ତହିଁରେ ରିହବ୍ୟାମ ରାଜା ଜେରୁସାଲମକୁ ପଳାଇବା ପାଇଁ ଶୀଘ୍ର ରଥ ଉପରେ ଚଢ଼ିଲେ। ଏହି ରୂପେ ଇସ୍ରାଏଲ ଆଜି ପର୍ଯ୍ୟନ୍ତ ଦାଉଦ ବଂଶର ବିଦ୍ରୋହୀ ହେଲେ। ଏଉତ୍ତରେ ଜାରବ୍ୟାମ ଫେରିଆସିଅଛନ୍ତି ବୋଲି ସମୁଦାୟ ଇସ୍ରାଏଲ ଶୁଣନ୍ତେ ସେମାନେ ଲୋକ ପଠାଇ ତାଙ୍କୁ ମଣ୍ଡଳୀକି ଡକାଇଲେ ଓ ସମୁଦାୟ ଇସ୍ରାଏଲ ଉପରେ ତାଙ୍କୁ ରାଜା କଲେ। କେବଳ ଜିହୁଦା ଗୋଷ୍ଠୀ ଛଡ଼ା କେହି ଦାଉଦ ବଂଶର ଅନୁଗାମୀ ହେଲା ନାହିଁ। ରିହବ୍ୟାମ ଜେରୁସାଲମରେ ଉପସ୍ଥିତ ହୁଅନ୍ତେ ଜିହୁଦାର ସମସ୍ତ ବଂଶର ଓ ବିନ୍ୟାମିନ ଗୋଷ୍ଠୀର 180,000 ବଛା ଯୋଦ୍ଧା ଲୋକଙ୍କୁ ଏକତ୍ର କଲେ ଓ ସଲମନଙ୍କର ପୁତ୍ର ରିହବ୍ୟାମଙ୍କର ଅଧୀନକୁ ରାଜ୍ୟ ଫେରାଇ ଆଣିବା ନିମନ୍ତେ ଇସ୍ରାଏଲ ବଂଶ ସହିତ ଯୁଦ୍ଧ ହେଲା। ମାତ୍ର ପରମେଶ୍ୱରଙ୍କ ଲୋକ ସମୟ ନିକଟରେ ପରମେଶ୍ୱରଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, ଜିହୁଦାର ରାଜା ସଲମନର ପୁତ୍ର ରିହବ୍ୟାମଙ୍କୁ ପୁଣି ଜିହୁଦା ଓ ବିନ୍ୟାମିନର ସମସ୍ତ ବଂଶକୁ ଓ ଅବଶିଷ୍ଟ ସମସ୍ତ ଲୋକଙ୍କୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଯାତ୍ରା କରିବ ନାହିଁ କିମ୍ବା ଆପଣା ଭ୍ରାତା ଇସ୍ରାଏଲ ସନ୍ତାନଗଣ ବିପକ୍ଷରେ ଯୁଦ୍ଧ କରିବ ନାହିଁ। ପ୍ରତ୍ୟେକ ଲୋକ ଆପଣା ଆପଣା ଗୃହକୁ ଫେରିଯାଅ, କାରଣ ଏହି କାର୍ଯ୍ୟ ଆମ୍ଭ ଆଡୁ ହୋଇଅଛି। ତେଣୁ ସେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣିଲେ ଓ ସଦାପ୍ରଭୁଙ୍କ ବାକ୍ୟ ପ୍ରମାଣେ ଆପଣା ଆପଣା ପଥରେ ଫେରିଗଲେ। ଏହି ସମୟରେ ଜାରବ୍ୟାମ ଇଫ୍ରାଇମ୍ର ପର୍ବତମୟ ଦେଶରେ ସିକ୍କିମ୍ ନିର୍ମାଣ କରି ତହିଁରେ ବାସ କଲେ। ପୁଣି ସେ ସେଠାରୁ ଯାଇ ପନୁଏଲ ନିର୍ମାଣ କଲେ। ତେଣୁ ଜାରବ୍ୟାମ ଆପଣା ମନେ ମନେ କହିଲେ, ଏବେ ରାଜ୍ୟ ପୁନର୍ବାର ଦାଉଦ ବଂଶର ଅଧୀନ ହେବ। ଯେବେ ଏହି ଲୋକମାନେ ଜେରୁସାଲମରେ ସଦାପ୍ରଭୁଙ୍କ ଗୃହରେ ବଳିଦାନ କରିବାକୁ ଯିବେ, ତେବେ ଏହି ଲୋକମାନଙ୍କର ଅନ୍ତଃକରଣ ଆପଣାମାନଙ୍କ ପ୍ରଭୁ ଜିହୁଦାର ରାଜା ରିହବ୍ୟାମ ପ୍ରତି ଫେରିବ। ତହିଁରେ ସେମାନେ ମୋତେ ବଦ୍ଧ କରି ଜିହୁଦାର ରାଜା ରିହବ୍ୟାମ ନିକଟକୁ ଫେରିଯିବେ। ଏହେତୁ ରାଜା ମନ୍ତ୍ରଣା କରି ସୁବର୍ଣ୍ଣର 2 ଗୋବତ୍ସ ନିର୍ମାଣ କଲେ। ପୁଣି ସେ ଲୋକମାନଙ୍କୁ କହିଲେ, ଜେରୁସାଲମକୁ ଯିବା ପାଇଁ ତୁମମାନଙ୍କୁ ବହୁତ କଷ୍ଟ ପଡୁଅଛି। ହେ ଇସ୍ରାଏଲ, ତୁମ୍ଭ ଦେବତାମାନଙ୍କୁ ଦେଖ, ସେମାନେ ତୁମ୍ଭକୁ ମିଶ୍ର ଦେଶରୁ ବାହାର କରି ଆଣିଲେ। ତେଣୁ ସେ ଗୋଟିକୁ ବୈଥେଲରେ ଓ ଅନ୍ୟଟିକୁ ଦାନରେ ସ୍ଥାପନ କଲେ। ଏହି କର୍ମ ପାପର କାରଣ ହେଲା, କାରଣ ଲୋକମାନେ ଗୋଟିକର ପୂଜା କରିବା ନିମନ୍ତେ ଦାନ ପର୍ଯ୍ୟନ୍ତ ସୁଦ୍ଧା ଗଲେ। ଏଉତାରେ ସେ ଉଚ୍ଚସ୍ଥଳୀର ଗୃହମାନ ନିର୍ମାଣ କଲେ ଓ ଯେଉଁମାନେ ଲେବି ସନ୍ତାନ ନୁହନ୍ତି ଏପରି ସମୁଦାୟ ଲୋକଙ୍କ ମଧ୍ୟରୁ ଯାଜକ କଲେ। ପୁଣି ଜାରବ୍ୟାମ ଅଷ୍ଟମ ମାସରେ ମାସର ପଞ୍ଚଦଶ ଦିନରେ ଜିହୁଦାର ପର୍ବତୁଲ୍ୟ ଏକ ପର୍ବ ନିରୂପଣ କଲେ ଓ ଯଜ୍ଞବେଦିକି ଗଲେ। ଏହି ରୂପେ ସେ ସ୍ୱନିର୍ମିତ ଗୋବତ୍ସ ଉଦ୍ଦେଶ୍ୟରେ ବୈଥଲ୍ୟ ବଳିଦାନ କଲେ। ପୁଣି ସେ ଆପଣାର କୃତ ଉଚ୍ଚସ୍ଥଳୀର ଯାଜକମାନଙ୍କୁ ବୈଥଲ୍ୟ ସ୍ଥାପନ କଲେ। ଏହିପରି ସେ ଅଷ୍ଟମ ମାସର ପଞ୍ଚଦଶ ଦିନରେ ଅର୍ଥାତ୍ ଆପଣା ମନର ସଂକଳ୍ପିତ ମାସରେ ବୈଥଲ ସ୍ଥିତ ସ୍ୱନିର୍ମିତ ଯଜ୍ଞବେଦିକି ଗଲେ ଓ ସେ ଇସ୍ରାଏଲ ସନ୍ତାନଗଣ ନିମନ୍ତେ ପର୍ବ ନିରୂପଣ କରି ଧୂପ ଜଳାଇବା ପାଇଁ ଯଜ୍ଞବେଦିକି ଗଲେ। ପ୍ରଥମ ରାଜବଳୀ ଅଧ୍ୟାୟ ତେର। ପୁଣି ଜାରବ୍ୟାମ ଧୂପ ଜଳାଇବା ପାଇଁ ଯଜ୍ଞବେଦୀ ନିକଟରେ ଛିଡ଼ା ହେବା ବେଳେ ଦେଖ ସଦାପ୍ରଭୁଙ୍କ ବାକ୍ୟ ଦ୍ୱାରା ଜିହୁଦାରୁ ପରମେଶ୍ୱରଙ୍କ ଏକ ଲୋକ ବୈଥଲ୍ୟ ଉପସ୍ଥିତ ହେଲା। ପୁଣି ସେ ସଦାପ୍ରଭୁଙ୍କ ବାକ୍ୟ ଦ୍ୱାରା ଯଜ୍ଞବେଦୀ ବିରୁଦ୍ଧରେ ଉଚ୍ଚେଶ୍ୱର କରି କହିଲା, ହେ ଯଜ୍ଞବେଦୀ ଯଜ୍ଞବେଦୀ, ସଦାପ୍ରଭୁ ଏହିପରି କହନ୍ତି, ଦେଖ ଦାଉଦ ବଂଶରେ ଯୋଶୀୟ ନାମରେ ଏକ ସନ୍ତାନ ଜନ୍ମିବ। ପୁଣି ଉଚ୍ଚସ୍ଥଳୀର ଯେଉଁ ଯାଜକମାନେ ତୁମ୍ଭ ଉପରେ ଧୂପ ଜଳାଉଅଛନ୍ତି ସେମାନଙ୍କୁ ତୁମ୍ଭ ଉପରେ ସେ ବଳିଦାନ କରିବ ଓ ଲୋକମାନେ ମନୁଷ୍ୟର ଅସ୍ଥି ତୁମ୍ଭ ଉପରେ ଦଗ୍ଧ କରିବେ। ଆହୁରି ସେ ଲୋକ ସେହିଦିନ ଏକ ଚିହ୍ନ ଦେଇ କହିଲା, ସଦାପ୍ରଭୁଙ୍କ କଥିତ ଚିହ୍ନ ଏହି, ଦେଖ ଏହି ବେଦୀ ଫାଟିଯିବ ଓ ତହିଁ ଉପରିସ୍ଥ ଭସ୍ମ ଅଜାଡ଼ି ହୋଇପଡ଼ିବ। ତହିଁରେ ପରମେଶ୍ୱରଙ୍କ ଲୋକ ବୈଥେଲ ସ୍ଥିତ ଯଜ୍ଞବେଦୀ ବିରୁଦ୍ଧରେ ଉଚ୍ଚେଶ୍ୱର କରି ଯେଉଁ କଥା କହିଲା ଜାରବ୍ୟାମ ରାଜା ତାହା ଶୁଣି ଯଜ୍ଞବେଦୀଠାରୁ ହସ୍ତ ବଢ଼ାଇ କହିଲେ, ତାହାକୁ ଧର। ଏଥିରେ ସେ ତାହା ବିରୁଦ୍ଧରେ ଯେଉଁ ହସ୍ତ ବଢ଼ାଇଥିଲେ ତାହା ଶୁଷ୍କ ହୋଇଗଲା, ତେଣୁ ସେ ତାହା ଆଉ ଫେରାଇ ପାରିଲେ ନାହିଁ। ମଧ୍ୟ ପରମେଶ୍ୱରଙ୍କ ଲୋକ ସଦାପ୍ରଭୁଙ୍କ ବାକ୍ୟ ଦ୍ୱାରା ଯେଉଁ ଚିହ୍ନ ଦେଇଥିଲା ତଦନୁସାରେ ଯଜ୍ଞବେଦୀ ଫାଟିଗଲା ଓ ଯଜ୍ଞବେଦୀରୁ ଭସ୍ମ ଅଜାଡ଼ି ହୋଇପଡ଼ିଲା। ସେତେବେଳେ ରାଜା ପରମେଶ୍ୱରଙ୍କ ଲୋକଙ୍କୁ ଉତ୍ତର କରି କହିଲେ, ଯେପରି ମୋହର ହସ୍ତ ପୂର୍ବପରି ହୁଏ ଏଥିପାଇଁ ତୁମ୍ଭେ ଆପଣା ପରମେଶ୍ୱର ସଦାପ୍ରଭୁଙ୍କ ଅନୁଗ୍ରହ ନିବେଦନ କର ଓ ମୋ ପାଇଁ ପ୍ରାର୍ଥନା କର। ତେଣୁ ପରମେଶ୍ୱରଙ୍କ ଲୋକ ସଦାପ୍ରଭୁଙ୍କଠାରେ ନିବେଦନ କରନ୍ତେ, ରାଜାଙ୍କର ହସ୍ତ ସୁସ୍ଥ ହୋଇ ପୂର୍ବପରି ହୋଇଗଲା। ତେଣୁ ରାଜା ପରମେଶ୍ୱରଙ୍କ ଲୋକଙ୍କୁ କହିଲେ, ମୋ ସଙ୍ଗେ ଗୃହକୁ ଆସି ଆରାମ କର, ମୁଁ ତୁମକୁ ପୁରସ୍କାର ଦେବି। ଏଥିରେ ପରମେଶ୍ୱରଙ୍କ ଲୋକ ରାଜାଙ୍କୁ କହିଲା, ଯେବେ ତୁମ୍ଭେ ଆପଣା ଗୃହର ଅର୍ଦ୍ଧକ ମୋତେ ଦେବ ତେବେ ମୁଁ ତୁମ୍ଭ ସଙ୍ଗେ ଯିବି ନାହିଁ, କିଏ ବା ଏହି ସ୍ଥାନରେ ଅନ୍ନ ଭୋଜନ କି ଜଳପାନ କରିବି ନାହିଁ, କାରଣ ସଦାପ୍ରଭୁଙ୍କ ବାକ୍ୟ ଦ୍ୱାରା ମୋତେ ଏହି ଆଜ୍ଞା ଦିଆଯାଇଛି ଯେ ତୁମ୍ଭେ ଅନ୍ନ ଭୋଜନ କରିବ ନାହିଁ କି ଜଳପାନ କରିବ ନାହିଁ, କିମ୍ବା ଯେଉଁ ପଥରେ ଯାଉଅଛ ସେହି ପଥରେ ଫେରି ଆସିବ ନାହିଁ। ତେଣୁ ସେ ଅନ୍ୟ ପଥରେ ଗଲା, ଯେଉଁ ପଥରେ ବୈଥଲକୁ ଆସିଥିଲା ସେ ପଥରେ ସେ ଫେରିଲା ନାହିଁ। ସେହି ବୈଥଲରେ ଜଣେ ପ୍ରାଚୀନ ଭବିଷ୍ୟତ ବକ୍ତା ବାସ କରୁଥିଲା, ଆଉ ତାହାର ପୁତ୍ରମାନଙ୍କ ମଧ୍ୟରୁ ଜଣେ ତାହା ନିକଟକୁ ଆସି ସେହିଦିନ ପରମେଶ୍ୱରଙ୍କ ଲୋକ ବୈଥଲରେ ଯାହା ଯାହା କରିଥିଲା ତାହା ସବୁ ତାହାକୁ ଜଣାଇଲା। ମଧ୍ୟ ରାଜାଙ୍କୁ ସେ ଯେଉଁ ଯେଉଁ କଥା କହିଥିଲା ତାହା ସେମାନେ ଆପଣା ପିତାଙ୍କୁ ଜଣାଇଲେ। ତହିଁରେ ସେମାନଙ୍କ ପିତା ସେମାନଙ୍କୁ ପଚାରିଲା, ସେ କେଉଁ ପଥରେ ଗଲା? ଜିହୁଦାରୁ ଆଗତ ପରମେଶ୍ୱରଙ୍କ ଲୋକ ଯେଉଁ ପଥରେ ଯାଇଥିଲା ତାହା ତାହାର ପୁତ୍ରମାନେ ଦେଖିଥିଲେ। ଏଥିରେ ସେ ଆପଣା ପୁତ୍ରମାନଙ୍କୁ କହିଲା, ମୋ ପାଇଁ ଗଧ ସଜାଅ। ତେଣୁ ସେମାନେ ତାହା ପାଇଁ ଗଧ ସଜାନ୍ତେ ସେ ତହିଁରେ ଚଢ଼ିଲା। ଏ ଉତ୍ତାରେ ସେ ପରମେଶ୍ୱରଙ୍କ ଲୋକର ପଛେ ପଛେ ଯାଇ ଏକ ଅଲନ ବୃକ୍ଷ ମୂଳେ ତାହାକୁ ବସିଥିବାର ଦେଖିଲା। ପୁଣି ସେ ତାହାକୁ ପଚାରିଲା, ତୁମ୍ଭେ କି ଜିହୁଦାରୁ ଆଗତ ପରମେଶ୍ୱରଙ୍କ ଲୋକ? ସେ କହିଲା, ହଁ ମୁଁ। ତେବେ ସେ ତାହାକୁ କହିଲା, ମୋ ସଙ୍ଗେ ଗୃହକୁ ଆସ ଓ ଅନ୍ନ ଭୋଜନ କର। କହିଲେ ସେ କହିଲା, ମୁଁ ତୁମ୍ଭ ସଙ୍ଗେ ଫେରି ନ ପାରେ କି ତୁମ୍ଭ ସଙ୍ଗେ ଗୃହକୁ ଯାଇ ନ ପାରେ, କିମ୍ବା ଏହି ସ୍ଥାନରେ ତୁମ୍ଭ ସଙ୍ଗେ ମୁଁ ଅନ୍ନ ଭୋଜନ କରିବି ନାହିଁ କି ଜଳପାନ କରିବି ନାହିଁ, କାରଣ ସଦାପ୍ରଭୁଙ୍କ ବାକ୍ୟ ଦ୍ୱାରା ମୋତେ କୁହାଯାଇଅଛି, ତୁମ୍ଭେ ସେ ସ୍ଥାନରେ ଅନ୍ନ ଭୋଜନ କରିବ ନାହିଁ କି ଜଳପାନ କରିବ ନାହିଁ, କିମ୍ବା ଯେଉଁ ପଥରେ ଯାଉଅଛ ସେ ପଥରେ ଫେରି ଆସିବ ନାହିଁ। ଏଥିରେ ସେ ତାହାକୁ କହିଲା, ମୁଁ ମଧ୍ୟ ତୁମ୍ଭ ପରି ଜଣେ ଭବିଷ୍ୟତ ବକ୍ତା, ସଦାପ୍ରଭୁଙ୍କ ବାକ୍ୟ ଦ୍ୱାରା ଏକ ଦୂତ ମୋତେ ଏହି କଥା କହିଲେ, ଯେପରି ସେ ଅନ୍ନ ଭୋଜନ ଓ ଜଳପାନ କରିବ ଏଥିପାଇଁ ତୁମ୍ଭେ ତାହାକୁ ଫେରାଇ ଆପଣା ସଙ୍ଗେ ଗୃହକୁ ଆଣ। ମାତ୍ର ସେ ତାହାକୁ ମିଥ୍ୟା କହିଲା, ଏହେତୁ ସେ ତାହା ସଙ୍ଗେ ଫେରିଯାଇ ତାହା ଗୃହରେ ଅନ୍ନ ଭୋଜନ ଓ ଜଳପାନ କଲା। ଏ ଉତ୍ତାରେ ସେମାନେ ମେଜ ନିକଟରେ ବସିଥିବା ବେଳେ ଏପରି ହେଲା ଯେ ଯେଉଁ ଭବିଷ୍ୟତ ବକ୍ତା ତାହାକୁ ଫେରାଇ ଆଣିଥିଲା ତାହା ନିକଟରେ ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା। ଏଥିରେ ସେ ଜିହୁଦାରୁ ଆଗତ ପରମେଶ୍ୱରଙ୍କ ଲୋକକୁ ଉଚ୍ଚେଶ୍ୱରରେ କହିଲା, ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟର ବିରୁଦ୍ଧାଚରଣ କରିଅଛ, ପୁଣି ସଦାପ୍ରଭୁ ତୁମ ପରମେଶ୍ୱର ତୁମକୁ ଯାହା ଆଜ୍ଞା କରିଥିଲେ ତୁମେ ତାହା ପାଳନ କରିନାହଁ, ମାତ୍ର ଫେରିଆସିଅଛ। ପୁଣି ଯେଉଁ ସ୍ଥାନରେ ଅନ୍ନ ଭୋଜନ ନ କର ଓ ଜଳପାନ ନ କର ବୋଲି ସେ ତୁମକୁ କହିଥିଲେ, ସେହି ସ୍ଥାନରେ ତୁମ୍ଭେ ଅନ୍ନ ଭୋଜନ କରିଅଛ ଓ ଜଳପାନ କରିଅଛ, ଏହେତୁ ତୁମ୍ଭ ଶବ ତୁମ୍ଭ ପିତୃଲୋକମାନଙ୍କ କବରରେ ପ୍ରବିଷ୍ଟ ନହିବ। ଏଥିରେ ସେ ଅନ୍ନ ଭୋଜନ ଓ ଜଳପାନ କଲା ଉତ୍ତାରେ ତାହା ପାଇଁ, ଅର୍ଥାତ୍ ସେ ଯାହାକୁ ଫେରାଇ ଆଣିଥିଲା ସେହି ଭବିଷ୍ୟତ ବକ୍ତା ପାଇଁ ଗଧ ସଜାଇଲା। ତେଣୁ ସେ ଯାତ୍ରା କରନ୍ତେ ପଥ ମଧ୍ୟରେ ଏକ ସିଂହ ତାହାକୁ ଭେଟି ବଧ କଲା। ପୁଣି ପଥ ମଧ୍ୟରେ ତାହାର ଶବ ପଡ଼ି ରହିଲା ଓ ଗଧ ତାହା ନିକଟରେ ଠିଆ ହେଲା, ସିଂହ ମଧ୍ୟ ସେହି ଶବ ନିକଟରେ ଠିଆ ହେଲା। ଏଉତାରେ ଦେଖ, ଲୋକମାନେ ଯାଉ ଯାଉ ପଥ ମଧ୍ୟରେ ଶବ ପଡ଼ିଥିବାର ଓ ଶବ ପାଖରେ ସିଂହ ଠିଆ ହୋଇଥିବାର ଦେଖିଲେ। ତେଣୁ ସେମାନେ ଆସି ସେହି ପ୍ରାଚୀନ ଭବିଷ୍ୟତ ବକ୍ତାର ନିବାସ ନଗରରେ ତାହା ଜଣାଇଲେ। ଏଥିରେ ଯେଉଁ ଭବିଷ୍ୟତ ବକ୍ତା ତାହାକୁ ପଥରୁ ଫେରାଇ ଆଣିଥିଲା ସେ ସେହି କଥା ଶୁଣି କହିଲା ଯେ ସଦାପ୍ରଭୁଙ୍କ ବାକ୍ୟର ବିରୁଦ୍ଧାଚରଣ କରିଥିଲା ଏ ପରମେଶ୍ୱରଙ୍କ ସେହି ଲୋକ, ଏହେତୁ ତାହା ପ୍ରତି କଥିତ ସଦାପ୍ରଭୁଙ୍କ ବାକ୍ୟାନୁସାରେ ସଦାପ୍ରଭୁ ତାହାକୁ ସିଂହହସ୍ତରେ ସମର୍ପଣ କରନ୍ତେ ସେ ତାହାକୁ ବିଦୀର୍ଣ୍ଣ କରି ବଧ କରିଅଛି। ଏଣୁ ସେ ଆପଣା ପୁତ୍ରମାନଙ୍କୁ କହିଲା, ମୋ ପାଇଁ ଗଧ ସଜାଅ। ତେଣୁ ସେମାନେ ଗଧ ସଜାଇଲେ। ଏଥିରେ ସେ ଯାଇ ପଥ ମଧ୍ୟରେ ତାହାର ଶବ ପଡ଼ିଥିବାର, ପୁଣି ଗଧ ଓ ସିଂହ ଶବ ନିକଟରେ ଠିଆ ହୋଇଥିବାର ଦେଖିଲା। ସିଂହ ଶବ ଖାଇନଥିଲା କି ଗଧକୁ ବିଦୀର୍ଣ୍ଣ କରିନଥିଲା। ପୁଣି ସେ ଭବିଷ୍ୟତ ବକ୍ତା ପରମେଶ୍ୱରଙ୍କ ଲୋକର ଶବ ଉଠାଇ ନେଇ ଗଧ ଉପରେ ଥୋଇ ତାହା ଫେରାଇ ଆଣିଲା। ଆଉ ସେହି ପ୍ରାଚୀନ ଭବିଷ୍ୟତ ବକ୍ତା ଶୋକ କରିବା ପାଇଁ ଓ ତାହାକୁ କବର ଦେବା ପାଇଁ ଆପଣା ନଗରକୁ ଆସିଲା। ପୁଣି ସେ ଆପଣା କବରରେ ତାହାର ଶବ ଥୋଇଲା। ତେଣୁ ସେମାନେ ହାୟ ମୋର ଭାଇ ବୋଲି ତାହା ଲାଗି ବିଳାପ କଲେ। ଆଉ ସେ ତାହାକୁ କବର ଦେଲା ଉତ୍ତାରେ ଆପଣା ପୁତ୍ରମାନଙ୍କୁ କହିଲା, ମୁଁ ମଲେ ଯେଉଁ କବରରେ ପରମେଶ୍ୱରଙ୍କ ଏହି ଲୋକ କବର ପାଇଅଛି, ତହିଁରେ ମୋତେ କବର ଦେଇ ତାହାର ଅସ୍ଥି ପାଖରେ ମୋର ଅସ୍ଥି ରଖିବ। କାରଣ ସେ ବୈଥଲସ୍ଥ ଯଜ୍ଞବେଦୀ ବିରୁଦ୍ଧରେ ଓ ସମରିଆର ନାନା ନଗରସ୍ଥିତ ଉଚ୍ଚସ୍ଥଳୀର ସମସ୍ତ ଗୃହ ବିରୁଦ୍ଧରେ ସଦାପ୍ରଭୁଙ୍କ ବାକ୍ୟ ଦ୍ୱାରା ଉଚ୍ଚେଶ୍ୱରରେ ଯାହା କହିଅଛି ତାହା ନିଶ୍ଚୟ ସଫଳ ହେବ। ଏ ଘଟଣା ଉତ୍ତାରେ ଜାରବ୍ୟାମ ଆପଣା କୁପଥରୁ ଫେରିଲେ ନାହିଁ, ମାତ୍ର ପୁନର୍ବାର ସମୁଦାୟ ଲୋକଙ୍କ ମଧ୍ୟରୁ ଉଚ୍ଚସ୍ଥଳୀର ଯାଜକ ନିଯୁକ୍ତ କଲେ। ସମସ୍ତ ଉଚ୍ଚସ୍ଥଳୀ ପାଇଁ ଯେପରି ଯାଜକ ହେବେ, ଏଥିପାଇଁ ଯେ ଇଚ୍ଛା କଲା ତାହାକୁ ସେ ନିଯୁକ୍ତ କଲେ। ମାତ୍ର ଏହି କାର୍ଯ୍ୟ ଜାରବ୍ୟାମ ବଂଶକୁ ଉଚ୍ଛିନ୍ନ କରିବା ପାଇଁ ଓ ପୃଥିବୀରୁ ଲୁପ୍ତ କରିବା ପାଇଁ ତହିଁ ପ୍ରତି ପାପର କାରଣ ହେଲା। ପ୍ରଥମ ରାଜାବଳୀ ଅଧ୍ୟାୟ 14। ସେହି ସମୟରେ ଜାରବ୍ୟାମଙ୍କର ପୁତ୍ର ଅବ୍ୟୟ ପୀଡ଼ିତ ହେଲା। ତେଣୁ ଜାରବ୍ୟାମ ଆପଣା ଭାର୍ଯ୍ୟାକୁ କହିଲେ, ମୁଁ ବିନୟ କରିଅଛି, ଉଠ। ପୁଣି ତୁମ୍ଭେ ଜାରବ୍ୟାମଙ୍କର ଭାର୍ଯ୍ୟା ବୋଲି ଯେପରି ଜଣା ନ ପଡ଼ିବ, ଏଥିପାଇଁ ଛଦ୍ମବେଶ ଧରି ସିଲୋକୁ ଯାଅ। ଦେଖ, ମୁଁ ଏହି ଲୋକଙ୍କ ଉପରେ ରାଜା ହେବି ବୋଲି ମୋ ବିଷୟରେ ଯେ କହିଥିଲା ସେହି ଅହିୟ ଭବିଷ୍ୟତ ବକ୍ତା ସେଠାରେ ଅଛି। ପୁଣି ଆପଣା ସଙ୍ଗେ 10 ରୋଟି ଓ କିଛି ତିଲୁଆ ଓ ଏକ ପାତ୍ର ମଧୁ ନେଇ ତାହା ନିକଟକୁ ଯାଅ। ବାଳକର କ'ଣ ହେବ ତାହା ସେ ତୁମ୍ଭକୁ ଜଣାଇବ। ଏଥିରେ ଜାରବ୍ୟାମଙ୍କର ଭାର୍ଯ୍ୟା ସେପରି କଲା ଓ ସେ ଉଠି ସିଲୋକୁ ଯାଇ ଅହିୟର ଗୃହରେ ଉପସ୍ଥିତ ହେଲା। ସେହି ସମୟରେ ଅହିୟ ଦେଖିପାରୁନଥିଲା, କାରଣ ବୟସ ହେତୁରୁ ତାହାର ଚକ୍ଷୁ ସ୍ତବ୍ଧ ହୋଇଥିଲା। ଏଥିମଧ୍ୟରେ ସଦାପ୍ରଭୁ ଅହିୟକୁ କହିଲେ, ଦେଖ, ଜାରବ୍ୟାମଙ୍କର ଭାର୍ଯ୍ୟା ଆପଣା ପୁତ୍ର ବିଷୟ ପଚାରିବା ପାଇଁ ତୁମ୍ଭ ନିକଟକୁ ଆସୁଅଛି, କାରଣ ସେ ପୀଡ଼ିତ ଅଛି। ତାହାକୁ ତୁମ୍ଭେ ଏପରି ଏପରି କହିବ, କାରଣ ସେ ଆସିବା ବେଳେ ଆପଣଙ୍କୁ ଅନ୍ୟ ସ୍ତ୍ରୀ ପରି ଦେଖାଇବ, ଆଉ ସେ ଦ୍ୱାର ଦେଇ ଆସିବା ବେଳେ ଏପରି ହେଲା ଯେ ଅହିୟ ତାହାର ପାଦ ଶବ୍ଦ ଶୁଣି କହିଲା, ହେ ଜାରବ୍ୟାମଙ୍କର ଭର୍ଯ୍ୟେ, ତୁମେ ଭିତରକୁ ଆସ, କାହିଁକି ତୁମ୍ଭେ ଆପଣଙ୍କୁ ଅନ୍ୟ ପରି ଦେଖାଉଅଛ? ମୁଁ ଦୁଃସହନୀୟ ସମ୍ବାଦ ଦେବା ପାଇଁ ତୁମ୍ଭ ନିକଟକୁ ପ୍ରେରିତ ହୋଇଅଛି। ତୁମ୍ଭେ ଯାଇ ଜାରବ୍ୟାମଙ୍କୁ କୁହ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଆମ୍ଭେ ଲୋକମାନଙ୍କ ମଧ୍ୟରୁ ତୁମ୍ଭକୁ ଉନ୍ନତ କରି ଆମ୍ଭ ଲୋକ ଇସ୍ରାଏଲ ଉପରେ ତୁମ୍ଭକୁ ରାଜା କଲୁ ଓ ଦାଉଦ ବଂଶଠାରୁ ରାଜ୍ୟ ଚିରି ନେଇ ତୁମ୍ଭକୁ ଦେଲୁ। ତଥାପି ଆମ୍ଭ ଦାସ ଦାଉଦ ଯେ ଆମ୍ଭ ଆଜ୍ଞା ସବୁ ପାଳନ କଲା ଓ ଆମ୍ଭ ଦୃଷ୍ଟିରେ ଯାହା ଭଲ କେବଳ ତାହା କରିବା ପାଇଁ ଆପଣା ସର୍ବାନ୍ତକରଣ ସହିତ ଆମ୍ଭର ଅନୁଗତ ହେଲା, ତାହାପରି ତୁମ୍ଭେ ହୋଇନାହଁ। ମାତ୍ର ତୁମ୍ଭ ପୂର୍ବରେ ଯେଉଁମାନେ ଥିଲେ ସେ ସମସ୍ତଙ୍କ ଅପେକ୍ଷା ତୁମ୍ଭେ ଅଧିକ କୁକର୍ମ କରିଅଛ। ପୁଣି ଆମ୍ଭକୁ ବିରକ୍ତ କରିବା ପାଇଁ ତୁମ୍ଭେ ଯାଇ ଆପଣା ନିମନ୍ତେ ଅନ୍ୟ ଦେବଗଣ ଓ ଛାଞ୍ଚରେ ଢଳା ପ୍ରତୀୟମାନ ନିର୍ମାଣ କରିଅଛ ଓ ଆମ୍ଭକୁ ଆପଣା ପଛଆଡ଼େ ପକାଇ ଦେଇଅଛ। ଏହେତୁ ଦେଖ, ଆମ୍ଭେ ଜାରବ୍ୟାମ ବଂଶ ପ୍ରତି ଅମଙ୍ଗଳ ଘଟାଇବା, ପୁଣି ଇସ୍ରାଏଲ ମଧ୍ୟରେ ବଧ ବା ମୁକ୍ତ ପ୍ରତ୍ୟେକ ପୁଜ ସନ୍ତାନକୁ ଜାରବ୍ୟାମଠାରୁ ଲୋପ କରିବା ଓ ଯେପରି କୌଣସି ମନୁଷ୍ୟ ମଇଳା ସମ୍ପୂର୍ଣ୍ଣ ଯିବା ପର୍ଯ୍ୟନ୍ତ ଝାଟୋଇ ଦିଏ, ସେପରି ଆମ୍ଭେ ଜାରବ୍ୟାମ ଗୃହକୁ ନିଶେଷରେ ଝାଟୋଇ ଦେବା। ଜାରବ୍ୟାମର କେହି ନଗରରେ ମଲେ କୁକୁରମାନେ ତାକୁ ଖାଇବେ ଓ କେହି କ୍ଷେତ୍ରରେ ମଲେ ଆକାଶର ପକ୍ଷୀମାନେ ତାକୁ ଖାଇବେ, କାରଣ ସଦାପ୍ରଭୁ ଏହା କହିଅଛନ୍ତି, ଏ ନିମନ୍ତେ ତୁମ୍ଭେ ଉଠି ଆପଣା ଗୃହକୁ ଯାଅ, ନଗରରେ ତୁମ୍ଭ ପାଦ ପଡ଼ିଲା କ୍ଷଣେ ବାଳକ ମରିବ, ପୁଣି ତାହା ନିମନ୍ତେ ସମୁଦାୟ ଇସ୍ରାଏଲ ଶୋକ କରି ତାହାକୁ କବର ଦେବେ। ମାତ୍ର ଜାରବ୍ୟାମ ସମ୍ପର୍କୀୟ କେବଳ ସେ କବର ପାଇବ, କାରଣ ଜାରବ୍ୟାମ ବଂଶ ମଧ୍ୟରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରତି ତାହାରିଠାରେ କିଛି ସଦ୍ଭାବ ଦେଖାଯାଏ। ଆହୁରି ସଦାପ୍ରଭୁ ଆପଣା ପାଇଁ ଇସ୍ରାଏଲ ଉପରେ ଏକ ରାଜା ଉତ୍ପନ୍ନ କରିବେ, ସେ ସେହିଦିନ ଜାରବ୍ୟାମ ବଂଶକୁ ଉଚ୍ଛିନ୍ନ କରିବ। ମାତ୍ର କ'ଣ ଏବେ ତାହା ଘଟିବ? କାରଣ ସଦାପ୍ରଭୁ ଜଳରେ ହଲିଲା ନଳ ପରି ଇସ୍ରାଏଲକୁ ଆଘାତ କରିବେ, ପୁଣି ସେମାନଙ୍କ ପୂର୍ବପୁରୁଷମାନଙ୍କୁ ଏହି ଯେଉଁ ଉତ୍ତମ ଦେଶ ଦେଇଅଛନ୍ତି ତହିଁରୁ ଇସ୍ରାଏଲକୁ ଉତ୍ପାଟନ କରି ନଦୀ ସେପାରିରେ ସେମାନଙ୍କୁ ଛିନ୍ନ ଭିନ୍ନ କରିବେ। ଯେହେତୁ ସେମାନେ ଆପଣାମାନଙ୍କର ଆଶରା ମୂର୍ତ୍ତି ନିର୍ମାଣ କରି ସଦାପ୍ରଭୁଙ୍କୁ ବିରକ୍ତ କରିଅଛନ୍ତି, ପୁଣି ଜାରବ୍ୟାମ ଯେଉଁ ପାପ କରିଅଛି ଓ ଯଦ୍ୱାରା ସେ ଇସ୍ରାଏଲକୁ ପାପ କରାଇଅଛି, ତାହାର ସେହିସବୁ ପାପ ସକାଶୁ ସେ ଇସ୍ରାଏଲକୁ ତ୍ୟାଗ କରିବେ। ଏ ଉତ୍ତାରେ ଜାରବ୍ୟାମଙ୍କର ଭାର୍ଯ୍ୟା ଉଠି ଚାଲିଗଲା ଓ ତିର୍ସାରେ ଉପସ୍ଥିତ ହେଲା, ଆଉ ସେ ଗୃହର ଦ୍ୱାରବନ୍ଧ ନିକଟରେ ପହଞ୍ଚିଲା କ୍ଷଣେ ବାଳକ ମଲା। ତହିଁରେ ସଦାପ୍ରଭୁ ଆପଣା ଦାସ ଅହିୟ ଭବିଷ୍ୟତ ବକ୍ତାର ହସ୍ତରେ ଯେପରି କହିଥିଲେ ତଦନୁସାରେ ସମସ୍ତ ଇସ୍ରାଏଲ ତାହାକୁ କବର ଦେଲେ ଓ ତାହା ପାଇଁ ଶୋକ କଲେ। ଏହି ଜାରବ୍ୟାମଙ୍କର ଅବଶିଷ୍ଟ ବୃତ୍ତାନ୍ତ ସେ କି ରୂପେ ଯୁଦ୍ଧ କଲେ ଓ କି ରୂପେ ରାଜ୍ୟ କଲେ, ଦେଖ ଏସବୁ ଇସ୍ରାଏଲୀୟ ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ଅଛି। ପୁଣି ଜାରବ୍ୟାମଙ୍କର ରାଜ୍ୟତ୍ୱ କାଳ 22 ବର୍ଷ। ତହିଁ ଉତ୍ତାରେ ସେ ଆପଣା ପିତୃଗଣ ସହିତ ଶୟନ କଲେ ଓ ତାଙ୍କର ପୁତ୍ର ନାଦବ ତାଙ୍କର ପଦରେ ରାଜ୍ୟ କଲେ। ସଲମନଙ୍କର ପୁତ୍ର ରିହବ୍ୟାମ ଜୁଦା ଦେଶରେ ରାଜ୍ୟ କଲେ। ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ରିହବ୍ୟାମକୁ 41 ବର୍ଷ ବୟସ ହୋଇଥିଲା। ପୁଣି ସଦାପ୍ରଭୁ ଆପଣା ନାମ ସ୍ଥାପନାର୍ଥେ ସମୁଦାୟ ଇସ୍ରାଏଲ ବଂଶ ମଧ୍ୟରୁ ଯେଉଁ ନଗର ମନୋନୀତ କରିଥିଲେ ସେହି ଜେରୁସାଲମରେ ସେ 17 ବର୍ଷ ରାଜ୍ୟ କଲେ ଓ ତାଙ୍କର ମାତାର ନାମ ଅମୋନିଆ ନୟାମା। ମାତ୍ର ଜୁହୁଦା ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲା, ପୁଣି ସେମାନଙ୍କ ପୂର୍ବପୁରୁଷମାନେ ଯାହା ଯାହା କରିଥିଲେ ସେସବୁ ଅପେକ୍ଷା ସେମାନେ ଆପଣମାନଙ୍କ କୃତ ପାପ ଦ୍ୱାରା ତାହାଙ୍କୁ ଅଧିକ କୋପାନ୍ୱିତ କଲେ, କାରଣ ସେମାନେ ମଧ୍ୟ ପ୍ରତ୍ୟେକ ଉଚ୍ଚ ପର୍ବତରେ ଓ ପ୍ରତ୍ୟେକ ହରିତବର୍ଣ୍ଣ ବୃକ୍ଷମୂଳେ ଆପଣମାନଙ୍କ ପାଇଁ ଉଚ୍ଚସ୍ଥଳୀ ଓ ସ୍ତମ୍ଭ ଓ ଆଶରା ମୂର୍ତ୍ତିମାନ ନିର୍ମାଣ କଲେ। ପୁଣି ଦେଶରେ ମଧ୍ୟ ସଦମୀ ଲୋକ ଥିଲେ। ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରୁ ଯେଉଁ ଗୋଷ୍ଠୀମାନଙ୍କୁ ତଡ଼ି ଦେଇଥିଲେ ସେମାନଙ୍କର ସମସ୍ତ ଘୃଣାଯୋଗ୍ୟ କର୍ମାନୁସାରେ ସେମାନେ କର୍ମ କଲେ। ଆଉ ରିହବ୍ୟାମ ରାଜାଙ୍କର 5ମ ବର୍ଷରେ ମିସରର ରାଜା ସିସକ ଜେରୁସାଲମ ବିରୁଦ୍ଧରେ ଆସିଲା, ପୁଣି ସେ ସଦାପ୍ରଭୁଙ୍କ ଗୃହର ଧନ ଓ ରାଜଗୃହର ଧନ ନେଇଗଲା, ସେ ସମସ୍ତ ପଦାର୍ଥ ନେଇଗଲା, ଆହୁରି ସଲମନଙ୍କର ନିର୍ମିତ ସୁବର୍ଣ୍ଣ ଢାଲ ନେଇଗଲା। ଏଥିରେ ରିହବ୍ୟାମ ରାଜା ସେସବୁର ବଦଳେ ପିତ୍ତଳ ଢାଲ କରି ରାଜଗୃହର ଦ୍ୱାରପାଳ ପ୍ରହରୀବର୍ଗର ଅଧ୍ୟକ୍ଷମାନଙ୍କ ହସ୍ତରେ ସମର୍ପଣ କଲେ। ପୁଣି ରାଜା ଯେତେଥର ସଦାପ୍ରଭୁଙ୍କ ଗୃହକୁ ଗଲେ ସେତେଥର ପ୍ରହରୀମାନେ ତାହା ନେଇଗଲେ, ଆଉ ତାହା ସବୁ ପ୍ରହରୀଶାଳକୁ ଫେରାଇ ଆଣିଲେ। ଏହି ରିହବ୍ୟାମଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କ୍ରିୟା କି ଜିହୁଦା ରାଜାଗଣର ପୁସ୍ତକରେ ଲେଖା ନାହିଁ? ଏହି ରିହବ୍ୟାମ ଓ ଜାରବ୍ୟାମଙ୍କ ମଧ୍ୟରେ ସର୍ବଦା ଯୁଦ୍ଧ ଚାଲିଥିଲା। ଏ ଉତ୍ତାରେ ରିହବ୍ୟାମ ଆପଣା ପିତୃଲୋକଙ୍କ ସହିତ ଶୟନ କଲେ ଓ ଆପଣା ପିତୃଲୋକଙ୍କ ସହିତ ଦାଉଦ ନଗରରେ କବର ପାଇଲେ। ତାଙ୍କର ମାତାର ନାମ ଅମୋନିଆ ନୟମା, ଆଉ ତାଙ୍କର ପୁତ୍ର ଅବ୍ୟାମ ତାଙ୍କର ପଦରେ ରାଜ୍ୟ କଲେ। ପ୍ରଥମ ରାଜାବଳୀ ଅଧ୍ୟାୟ 15। ନବାଟର ପୁତ୍ର ଜାରବ୍ୟାମ ରାଜାଙ୍କର ଅଧିକାରର 18 ବର୍ଷରେ ଅବ୍ୟାମ ଜିହୁଦା ଉପରେ ରାଜ୍ୟ କରିବାକୁ ଲାଗିଲେ। ସେ ଜେରୁସାଲମରେ 3 ବର୍ଷ ରାଜ୍ୟ କଲେ ଓ ତାଙ୍କର ମାତାର ନାମ ମାଖା, ସେ ଅବସାଲମର କନ୍ୟା ଥିଲା। ତାଙ୍କ ପୂର୍ବରେ ତାଙ୍କର ପିତା ଯେ ସବୁ ପାପ ପଥରେ ଚାଲିଥିଲେ ସେ ସେହିପରି ଚାଲିଲେ, ଆଉ ତାଙ୍କର ପୂର୍ବପୁରୁଷ ଦାଉଦଙ୍କର ଅନ୍ତଃକରଣ ଯେପରି ଥିଲା ତାଙ୍କର ଅନ୍ତଃକରଣ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ପ୍ରତି ସେପରି ସିଦ୍ଧ ନଥିଲା। ତଥାପି ଦାଉଦଙ୍କ ସକାଶୁ ତାଙ୍କ ଉତ୍ତାରେ ତାଙ୍କର ପୁତ୍ରକୁ ସ୍ଥାପନ କରିବା ପାଇଁ ଓ ଜେରୁସାଲମକୁ ସୁସ୍ଥିର କରିବା ପାଇଁ ସଦାପ୍ରଭୁ ତାଙ୍କର ପରମେଶ୍ୱର ଜେରୁସାଲମରେ ତାଙ୍କୁ ଏକ ପ୍ରଦୀପ ଦେଲେ, କାରଣ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ଯଥାର୍ଥ ତାହା ଦାଉଦ କରିଥିଲେ ଓ କେବଳ ହିତ୍ୟ ଉରିଆର କଥା ଛଡ଼ା ଆଉ କୌଣସି ବିଷୟରେ ସେ ଆପଣାର ଯାବଜୀବନ ତାହାଙ୍କର ଦତ୍ତ ଆଜ୍ଞାରୁ ବିମୁଖ ହୋଇନଥିଲେ। ଆଉ ଜାରବ୍ୟାମଙ୍କର ଯାବଜୀବନ ତାଙ୍କର ଓ ରିହବ୍ୟାମଙ୍କର ମଧ୍ୟରେ ଯୁଦ୍ଧ ଚାଲିଲା। ପୁଣି ଅବ୍ୟାମଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କ୍ରିୟା କି ଜିହୁଦା ରାଜଗଣର ଇତିହାସ ପୁସ୍ତକରେ ଲେଖା ନାହିଁ। ଆଉ ଅବ୍ୟାମ ଓ ଜାରବ୍ୟାମ ମଧ୍ୟରେ ଯୁଦ୍ଧ ଥିଲା। ପୁଣି ଅବ୍ୟାମ ଆପଣା ପିତୃଲୋକଙ୍କ ସହିତ ଶୟନ କରନ୍ତେ, ଲୋକମାନେ ଦାଉଦ ନଗରରେ ତାଙ୍କୁ କବର ଦେଲେ, ତୋ ତାଙ୍କର ପୁତ୍ର ଆଶା ତାଙ୍କର ପଦରେ ରାଜ୍ୟ କଲେ। ଇସ୍ରାଏଲର ରାଜା ଜାରବ୍ୟାମଙ୍କର ଅଧିକାରର 20 ବର୍ଷରେ ଆଶା ଜିହୁଦା ଉପରେ ରାଜ୍ୟ କରିବାକୁ ଆରମ୍ଭ କଲେ। ସେ ଜେରୁସାଲେମରେ 41 ବର୍ଷ ରାଜ୍ୟ କଲେ। ଆଉ ତାଙ୍କର ମାତାମହୀର ନାମ ମାଖା, ସେ ଅବସାଲମର କନ୍ୟା ଥିଲା। ପୁଣି ଆଶା ଆପଣା ପୂର୍ବପୁରୁଷ ଦାଉଦଙ୍କର ନ୍ୟାୟ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ଯଥାର୍ଥ ତାହା କଲେ। ଆଉ ସେ ଦେଶରୁ ସଦମ୍ୟମାନଙ୍କୁ ତଡ଼ିଦେଲେ ଓ ଆପଣା ପିତୃଗଣ ନିର୍ମିତ ଦେବତା ସମସ୍ତ ଦୂର କରିଦେଲେ। ମଧ୍ୟ ଆପଣା ମାତାମହୀ ମାଖା ଆଶରା ଦେବୀ ରୂପେ ଏକ ଘୃଣାଯୋଗ୍ୟ ପ୍ରତିମା ନିର୍ମାଣ କରିଥିବାରୁ ସେ ତାହାକୁ ରାଣୀପଦରୁ ଚ୍ୟୁତ କଲେ ଓ ଆଶା ତାହାର ସେହି ପ୍ରତିମା ଛେଦନ କରି କିଦ୍ରୋଣ ନଦୀ ନିକଟରେ ତାହା ପୋଡ଼ିଦେଲେ। ମାତ୍ର ଉଚ୍ଚସ୍ଥଳୀ ସକଳ ଦୂରୀକୃତ ନହିଲା, ତଥାପି ଆଶାଙ୍କର ଅନ୍ତଃକରଣ ଯାବଜୀବନ ସଦାପ୍ରଭୁଙ୍କ ପ୍ରତି ସିଦ୍ଧ ଥିଲା। ପୁଣି ସେ ଆପଣା ପିତାଙ୍କର ପ୍ରତିଷ୍ଠିତ ଓ ଆପଣାର ପ୍ରତିଷ୍ଠିତ ରୂପା ଓ ସୁନା ଓ ପାତ୍ର ସବୁ ସଦାପ୍ରଭୁଙ୍କ ଗୃହକୁ ଆଣିଲେ। ପୁଣି ଆଶା ଓ ଇସ୍ରାଏଲର ରାଜା ବାସାଙ୍କ ମଧ୍ୟରେ ସେମାନଙ୍କର ଯାବଜୀବନ ଯୁଦ୍ଧ ଚାଲିଲା। ଆଉ ଜିହୁଦାର ରାଜା ଆଶାଙ୍କ ନିକଟକୁ କାହାରିକି ଯିବା ଆସିବାକୁ ନ ଦେବା ପାଇଁ ଇସ୍ରାଏଲର ରାଜା ବାସା ଜିହୁଦା ବିରୁଦ୍ଧରେ ଯାତ୍ରା କରି ରାମାନଗର ଦୃଢ଼ କଲେ। ତହିଁରେ ଆଶା ସଦାପ୍ରଭୁଙ୍କ ଗୃହର ଭଣ୍ଡାରରୁ ଓ ରାଜଗୃହର ଭଣ୍ଡାରରୁ ଅବଶିଷ୍ଟ ସବୁ ରୂପା ଓ ସୁନା ନେଇ ଆପଣା ଦାସମାନଙ୍କ ହସ୍ତରେ ସମର୍ପଣ କଲେ। ଓ ଆଶା ରାଜା ହିସିଓଣର ପୌତ୍ର ଟବ୍ରିମୋଣର ପୁତ୍ର ବିନ୍ ହଦତ୍ ନାମକ ଦମେଶକ ନିବାସୀ ଅରାମୀୟ ରାଜା ନିକଟକୁ ସେମାନଙ୍କୁ ପଠାଇ ଏହି କଥା କହିଲେ, ମୋର ଓ ତୁମ୍ଭ ମଧ୍ୟରେ, ମୋ ପିତା ଓ ତୁମ୍ଭ ପିତାଙ୍କ ମଧ୍ୟରେ ନିୟମ ଅଛି। ଦେଖ, ମୁଁ ତୁମ୍ଭ ନିକଟକୁ ରୂପା ଓ ସୁନାର ଭେଟି ପଠାଇଲି। ଯାଅ, ଇସ୍ରାଏଲର ରାଜା ବାସା ସଙ୍ଗେ ତୁମ୍ଭର ଯେଉଁ ନିୟମ ଅଛି ତାହା ଭାଙ୍ଗି ଦିଅ, ତହିଁରେ ସେ ମୋ ନିକଟରୁ ପ୍ରସ୍ଥାନ କରିବ। ଏଥିରେ ବିନ୍ ହଦତ୍ ଆଶା ରାଜାଙ୍କର କଥାରେ ମନୋଯୋଗ କରି ଆପଣା ସେନାପତିମାନଙ୍କୁ ଇସ୍ରାଏଲର ନାନା ନଗର ବିରୁଦ୍ଧରେ ପଠାଇ ଇଓନ୍ ଓ ଦାନ ଓ ଆବେଲ ବୈଥମାଖା ଓ ସମୁଦାୟ କିନେରତ୍ ଓ ନପ୍ତାଲିରେ ସମସ୍ତ ଦେଶ ପରାସ୍ତ କଲା। ତେଣୁ ବାସା ଏହି କଥା ଶୁଣି ରାମା ଦୃଢ଼କରଣରୁ କ୍ଷାନ୍ତ ହୋଇ ତିର୍ସାରେ ବାସ କଲେ। ତେବେ ଆଶା ରାଜା ସମୁଦାୟ ଜିହୁଦା ନିକଟରେ ଘୋଷଣା କଲେ, କାହାକୁ ହିଁ ଛାଡ଼ିଲେ ନାହିଁ। ତେଣୁ ବାସା ଯେଉଁ ପ୍ରସ୍ତର ଓ କାଷ୍ଠ ନେଇ ରାମାନଗର ନିର୍ମାଣ କରିଥିଲେ ତାହା ସବୁ ସେମାନେ ବହି ନେଇଗଲେ। ତହିଁରେ ଆଶା ରାଜା ବିନ୍ନାବିନ୍ଦ ଗେବା ଓ ମିସ୍ପା ନଗର ଦୃଢ଼ କଲେ। ଏହି ଆଶାଙ୍କର ଅବଶିଷ୍ଟ ସମସ୍ତ ବୃତ୍ତାନ୍ତ ଓ ତାଙ୍କର ସମସ୍ତ ପରାକ୍ରମ ଓ ସମସ୍ତ କ୍ରିୟା, ପୁଣି ଯେ ଯେ ନଗର ସେ ଦୃଢ଼ କରିଥିଲେ ସେସବୁ କଥା କି ଜିହୁଦାର ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ। ମାତ୍ର ବୃଦ୍ଧାବସ୍ଥାରେ ତାଙ୍କର ପାଦରେ ରୋଗ ହୋଇଥିଲା। ଏଥିଉତାରେ ଆଶା ଆପଣା ପିତୃଲୋକଙ୍କ ସହିତ ଶୟନ କରି ଆପଣା ପିତା ଦାଉଦ ନଗରରେ ଆପଣା ପିତୃଲୋକଙ୍କ ସହିତ କବର ପାଇଲେ। ପୁଣି ତାଙ୍କର ପୁତ୍ର ଜିହୋସାଫଟ ତାଙ୍କର ପଦରେ ରାଜ୍ୟ କଲେ। ଜିହୁଦାର ଆଶା ରାଜାଙ୍କର ଅଧିକାରର 2ୟ ବର୍ଷରେ ଜାରବ୍ୟାମଙ୍କର ପୁତ୍ର ନାଦବ ଇସ୍ରାଏଲ ଉପରେ ରାଜ୍ୟ କରିବାକୁ ଆରମ୍ଭ କଲେ ଓ ସେ ଇସ୍ରାଏଲ ଉପରେ 2 ବର୍ଷ ରାଜ୍ୟ କଲେ। ଆଉ ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ ଓ ଆପଣା ପିତାଙ୍କର ପଥରେ ଓ ତାଙ୍କର ପିତା ଯଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ ସେହି ପାପରେ ଚାଲିଲେ। ଅନନ୍ତର ଇସାଖର ବଂଶୀୟ ଅହିୟର ପୁତ୍ର ବାସା ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ। ପୁଣି ବାସା ପଲେଷ୍ଟିଆମାନଙ୍କ ଗିବଥନ ନଗର ନିକଟରେ ତାଙ୍କୁ ବଧ କଲେ, କାରଣ ନାଦବ ଓ ସମସ୍ତ ଇସ୍ରାଏଲ ସେ ସମୟରେ ଗିବଥନ ଅବରୋଧ କରୁଥିଲେ। ଜିହୁଦାର ଆଶା ରାଜାଙ୍କ ଅଧିକାରର 3ୟ ବର୍ଷରେ ବାସା ନାଦବଙ୍କୁ ବଧ କରି ତାଙ୍କ ପଦରେ ରାଜ୍ୟ କଲେ। ପୁଣି ସେ ରାଜା ହେବା କ୍ଷଣେ ଜାରବ୍ୟାମଙ୍କର ସମୁଦାୟ ବଂଶକୁ ଉଚ୍ଛିନ୍ନ କଲେ। ସଦାପ୍ରଭୁ ଆପଣା ଦାସ ସିଲୋନୀୟ ଅହିୟ ହସ୍ତରେ ଯେଉଁ କଥା କହିଥିଲେ ତଦନୁସାରେ ବାସା ଜାରବ୍ୟାମଙ୍କର 1 ପ୍ରାଣୀକି ହିଁ ଅବଶିଷ୍ଟ ରଖିଲେ ନାହିଁ, ସମସ୍ତଙ୍କୁ ସଂହାର କଲେ। କାରଣ ଜାରବ୍ୟାମ ନିଜେ ପାପ କରି ତଦ୍ୱାରା ଇସ୍ରାଏଲକୁ ପାପ କରାଇଲେ ଓ ବିରକ୍ତିଜନକ କର୍ମ ଦ୍ୱାରା ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କୁ ବିରକ୍ତ କଲେ। ଏହି ନାଦବଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସକଳ କ୍ରିୟା କି ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ? ପୁଣି ଆଶା ଓ ଇସ୍ରାଏଲର ରାଜା ବାସାଙ୍କ ମଧ୍ୟରେ ସେମାନଙ୍କର ଯାବଜୀବନ ଯୁଦ୍ଧ ଚାଲିଲା। ଜିହୁଦାର ଆଶା ରାଜାଙ୍କର ଅଧିକାରର 3ୟ ବର୍ଷରେ ଅହିୟର ପୁତ୍ର ବାସା ତିର୍ସାରେ ସମୁଦାୟ ଇସ୍ରାଏଲ ଉପରେ ରାଜ୍ୟ କରିବାକୁ ଆରମ୍ଭ କରି 24 ବର୍ଷ ରାଜ୍ୟ କଲେ। ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ ଓ ଜାରବ୍ୟାମଙ୍କର ପଥରେ, ଓ ଯଦ୍ୱାରା ଜାରବ୍ୟାମ ଇସ୍ରାଏଲକୁ ପାପ କରାଇଥିଲେ ତାଙ୍କର ସେହି ପାପରେ ଚାଲିଲେ। ପ୍ରଥମ ରାଜାବଳୀ ଅଧ୍ୟାୟ 16। ଅନନ୍ତର ବାସାଙ୍କ ବିରୁଦ୍ଧରେ ସଦାପ୍ରଭୁଙ୍କର ବାକ୍ୟ ହନାନୀର ପୁତ୍ର ଜେହୁଙ୍କ ନିକଟରେ ଉପସ୍ଥିତ ହେଲା, ଯଥା ଆମ୍ଭେ ତୁମ୍ଭକୁ ଧୂଳିରୁ ଉଠାଇ ଆପଣା ଲୋକ ଇସ୍ରାଏଲ ଉପରେ ତୁମ୍ଭକୁ ରାଜା କଲୁ, ମାତ୍ର ତୁମ୍ଭେ ଜାରବ୍ୟାମର ପଥରେ ଚାଲିଲ ଓ ଆମ୍ଭ ଲୋକ ଇସ୍ରାଏଲକୁ ପାପ କରାଇଲ ଓ ସେମାନଙ୍କ ପାପ ଦ୍ୱାରା ଆମ୍ଭକୁ ବିରକ୍ତ କଲ। ଦେଖ, ଆମ୍ଭେ ବାସାକୁ ଓ ତାହାର ଗୃହକୁ ନିଶେଷ ରୂପେ ଝାଟୋଇ ଦେବା, ଓ ଆମ୍ଭେ ତୁମ୍ଭ ଗୃହକୁ ନବାଟର ପୁତ୍ର ଜାରବ୍ୟାମର ଗୃହତୁଲ୍ୟ କରିବା। ବାସର କେହି ନଗରରେ ମଲେ କୁକୁରମାନେ ତାହାକୁ ଖାଇବେ, ଓ ତାହାର କେହି କ୍ଷେତ୍ରରେ ମଲେ ଆକାଶର ପକ୍ଷୀମାନେ ତାହାକୁ ଖାଇବେ। ବାସାଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର କ୍ରିୟା ଓ ପରାକ୍ରମ ବିଷୟ କି ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ? ଅନନ୍ତର ବାସା ଆପଣା ପିତୃଗଣ ସହିତ ଶୟନ କରନ୍ତେ ତିର୍ସାରେ କବର ପାଇଲେ, ଓ ତାଙ୍କ ପୁତ୍ର ଏଲା ତାଙ୍କ ପଦରେ ରାଜ୍ୟ କଲେ। ତଥାପି ବାସା ଓ ତାଙ୍କର ବଂଶ ବିରୁଦ୍ଧରେ ହନାନୀର ପୁତ୍ର ଜେହୁ ଭବିଷ୍ୟତ ବକ୍ତାଙ୍କର ହସ୍ତରେ ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା, ଯେହେତୁ ସେ ଆପଣା ହସ୍ତକୃତ କର୍ମ ଦ୍ୱାରା ସଦାପ୍ରଭୁଙ୍କୁ ବିରକ୍ତ କରିବା ପାଇଁ ତାହାଙ୍କ ଦୃଷ୍ଟିରେ ସବୁ କୁକର୍ମ କରି ଜାରବ୍ୟାମଙ୍କର ବଂଶତୁଲ୍ୟ ହୋଇଥିଲେ ଓ ତାହାକୁ ଉଚ୍ଛିନ୍ନ କରିଥିଲେ। ଜିଉଦାର ଆଶା ରାଜାଙ୍କର ଅଧିକାରର 26 ବର୍ଷରେ ବାସାଙ୍କର ପୁତ୍ର ଏଲା ତିର୍ସାରେ ଇସ୍ରାଏଲ ବଂଶ ଉପରେ ରାଜ୍ୟ କରିବାକୁ ଆରମ୍ଭ କରି 2 ବର୍ଷ ରାଜ୍ୟ କଲେ। ତହିଁତାରେ ତାଙ୍କର ରଥ ସମୂହର ଅର୍ଦ୍ଧକର ଅଧିପତି ସିମ୍ରି ନାମକ ତାଙ୍କର ଦାସ ତାଙ୍କ ପ୍ରତିକୂଳରେ ଚକ୍ରାନ୍ତ କଲେ। ଏଲା ତିର୍ସାରେ ଥାଇ ତିର୍ସାସ୍ଥିତ ଆପଣା ଗୃହର ଅଧ୍ୟକ୍ଷ ଅର୍ସାର ଗୃହରେ ପାନ କରି ମତ ହୋଇଥିଲେ। ଏପରି ସମୟରେ ସିମ୍ରି ଭିତରକୁ ଯାଇ ଜିଉଦା ରାଜା ଆଶାଙ୍କର ଅଧିକାରର 27 ବର୍ଷରେ ତାଙ୍କୁ ଆଘାତ କରି ବଧ କଲେ ଓ ତାଙ୍କର ପଦରେ ରାଜ୍ୟ କଲେ। ପୁଣି ସେ ରାଜ୍ୟ କରିବାକୁ ଆରମ୍ଭ କରି ଆପଣା ସିଂହାସନରେ ବସିବା ମାତ୍ର ସେ ବାସାଙ୍କର ସମୁଦାୟ ବଂଶ ସଂହାର କଲେ। ସେ ତାଙ୍କର କି ତାଙ୍କର ଜ୍ଞାତିମାନଙ୍କର କି ତାଙ୍କ ମିତ୍ରମାନଙ୍କର କାହାରି ଗୋଟିଏ ପୁଞ୍ ସନ୍ତାନ ଅବଶିଷ୍ଟ ରଖିଲେ ନାହିଁ। ଏହି ପ୍ରକାରେ ସଦାପ୍ରଭୁ ଜେହୁ ଭବିଷ୍ୟତ ବକ୍ତାଙ୍କ ଦ୍ୱାରା ବାସାଙ୍କ ବିରୁଦ୍ଧରେ ଯେଉଁ କଥା କହିଥିଲେ, ତଦନୁସାରେ ସିମ୍ରି ବାସାଙ୍କର ସମଗ୍ର ବଂଶ ଉଚ୍ଛିନ୍ନ କଲେ। ବାସା ଓ ତାଙ୍କର ପୁତ୍ର ଏଲା ଆପଣାମାନଙ୍କ ଅସାରତା ଦ୍ୱାରା ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କୁ ବିରକ୍ତ କରିବା ପାଇଁ ଯେଉଁ ପାପ କଲେ ଓ ଇସ୍ରାଏଲକୁ ପାପ କରାଇଲେ, ବାସାଙ୍କର ସେହି ସମସ୍ତ ପାପ ଓ ତାଙ୍କର ପୁତ୍ର ଏଲାଙ୍କର ପାପ ଏଥିର କାରଣ। ଏଲାଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା କି ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ? ଜିଉଦା ରାଜା ଆଶାଙ୍କର ଅଧିକାରର 27 ବର୍ଷରେ ସିମ୍ରି ତିର୍ସାରେ 7 ଦିନ ରାଜ୍ୟ କଲେ। ସେହି ସମୟରେ ଲୋକମାନେ ପଲେଷ୍ଟିୟମାନଙ୍କ ଗିବଥନ୍ ବିରୁଦ୍ଧରେ ଛାଉଣି ସ୍ଥାପନ କରିଥିଲେ। ଏଥିମଧ୍ୟରେ ଛାଉଣି ସ୍ଥାପନ କରିଥିବା ଲୋକମାନେ ଶୁଣିଲେ ଯେ ସିମ୍ରି ଚକ୍ରାନ୍ତ କରିଅଛନ୍ତି, ମଧ୍ୟ ରାଜାଙ୍କୁ ବଧ କରିଅଛନ୍ତି। ଏହେତୁ ସମସ୍ତ ଇସ୍ରାଏଲ ସେହିଦିନ ଛାଉଣି ମଧ୍ୟରେ ଅମ୍ରି ନାମକ ସେନାପତିଙ୍କୁ ଇସ୍ରାଏଲ ଉପରେ ରାଜା କଲେ। ତେଣୁ ଅମ୍ରି ଓ ତାଙ୍କ ସହିତ ସମଗ୍ର ଇସ୍ରାଏଲ ଗିବଥନ୍ରୁ ଯାତ୍ରା କରି ତିର୍ସା ଅବରୋଧ କଲେ। ତହିଁରେ ସିମ୍ରି ନଗର ହସ୍ତଗତ ହେବାର ଦେଖି ରାଜଗୃହର ଦୁର୍ଗକୁ ଯାଇ ଆପଣା ଉପରେ ରାଜଗୃହରେ ଅଗ୍ନି ଲଗାଇ ତାହା ଦଗ୍ଧ କଲେ। ପୁଣି ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କରିବାରେ, ଜାରବ୍ୟାମଙ୍କର ପଥରେ ଚାଲିବାରେ ଓ ଇସ୍ରାଏଲକୁ ପାପ କରାଇବାରେ ଆପେ ଯେଉଁ ପାପ କଲେ ତାଙ୍କ କୃତ ସେହି ପାପ ସକାଶୁ ମଲେ। ସିମ୍ରିଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କ କୃତ ରାଜଦ୍ରୋହ ବିଷୟ କି ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ? ସେ ସମୟରେ ଇସ୍ରାଏଲ ଲୋକମାନେ 2 ଭାଗରେ ବିଭକ୍ତ ହେଲେ। ଅର୍ଦ୍ଧେକ ଲୋକ ଗିନତ୍ର ପୁତ୍ର ତିବ୍ନିକି ରାଜା କରିବା ପାଇଁ ତାହାର ଅନୁଗାମୀ ହେଲେ ଓ ଅର୍ଦ୍ଧେକ ଅମ୍ରିଙ୍କର ଅନୁଗାମୀ ହେଲେ। ମାତ୍ର ଅମ୍ରିଙ୍କର ଅନୁଗାମୀ ଲୋକମାନେ ଗିନତ୍ର ପୁତ୍ର ତିବ୍ନିର ଅନୁଗାମୀ ଲୋକମାନଙ୍କୁ ପରାସ୍ତ କଲେ। ତିବ୍ନି ମଲା ଓ ଅମ୍ରି ରାଜ୍ୟ କଲେ। ଜିଉଦାର ରାଜା ଆଶାଙ୍କର ଅଧିକାରର 31 ବର୍ଷରେ ଅମ୍ରି ଇସ୍ରାଏଲ ଉପରେ ରାଜ୍ୟ କରିବାକୁ ଆରମ୍ଭ କରି 12 ବର୍ଷ ରାଜ୍ୟ କଲେ। ତିର୍ସାରେ ସେ 6 ବର୍ଷ ରାଜ୍ୟ କଲେ। ପୁଣି ସେ 2 ତାଳନ୍ତ ରୂପରେ ସେମଠାରୁ ସମରଣ ପର୍ବତ କ୍ରୟ କଲେ ଓ ସେହି ପର୍ବତ ଉପରେ ଏକ ନଗର ନିର୍ମାଣ କରି ସେହି ପର୍ବତର ଅଧିକାରୀ ସେମରର ନାମାନୁସାରେ ଆପଣା ନିର୍ମିତ ନଗରର ନାମ ସମରିଆ ରଖିଲେ। ଆଉ ଅମ୍ରି ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ ଓ ତାଙ୍କର ପୂର୍ବବର୍ତ୍ତୀ ସମସ୍ତଙ୍କ ଅପେକ୍ଷା ଅଧିକ ଦୁଷ୍ଟାଚରଣ କଲେ, କାରଣ ସେ ନବାଟର ପୁତ୍ର ଜାରବ୍ୟାମଙ୍କର ସକଳ ପଥରେ ଓ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କୁ ଆପଣାମାନଙ୍କ ଅସରତ ଦ୍ୱାରା ବିରକ୍ତ କରିବା ପାଇଁ ଯଦ୍ୱାରା ସେ ଇସ୍ରାଏଲକୁ ପାପ କରାଇଥିଲେ ତାଙ୍କର ସେହି ପାପ ପଥରେ ଅମ୍ରି ଚାଲିଲେ। ଅମ୍ରିଙ୍କର ଅବଶିଷ୍ଟ କ୍ରିୟାର ବୃତ୍ତାନ୍ତ ଓ ତାଙ୍କ ପ୍ରକାଶିତ ପରାକ୍ରମ ସବୁ କି ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ। ଅମ୍ରି ଆପଣା ପିତୃଲୋକଙ୍କ ସହିତ ଶୟନ କରି ସମରିଆରେ କବରପ୍ରାପ୍ତ ହେଲେ, ପୁଣି ତାଙ୍କର ପୁତ୍ର ଆହାବ ତାଙ୍କର ପଦରେ ରାଜ୍ୟ କଲେ। ଜିଉଦାର ରାଜା ଆସାଙ୍କ ଅଧିକାରର 38 ବର୍ଷରେ ଅମ୍ରିଙ୍କର ପୁତ୍ର ଆହାବ ଇସ୍ରାଏଲ ଉପରେ ରାଜ୍ୟ କରିବାକୁ ଆରମ୍ଭ କଲେ ଓ ଅମ୍ରିଙ୍କର ପୁତ୍ର ଆହାବ ସମରିଆରେ ଇସ୍ରାଏଲ ଉପରେ 22 ବର୍ଷ ରାଜ୍ୟ କଲେ। ପୁଣି ଅମ୍ରିଙ୍କ ପୁତ୍ର ଆହାବ ଆପଣା ପୂର୍ବବର୍ତ୍ତୀ ସମସ୍ତଙ୍କ ଅପେକ୍ଷା ସଦାପ୍ରଭୁଙ୍କ ଦୃଷ୍ଟିରେ ଅଧିକ କୁକର୍ମ କଲେ। ପୁଣି ନବାଟର ପୁତ୍ର ଜାରମିଆମଙ୍କ ପାପ ପଥରେ ଚାଲିବାର ତାଙ୍କ ପ୍ରତି ହାଲୁକା ବିଷୟ ହେଲା ପରି ସେ ସିଦୋନିଆମାନଙ୍କ ଇତବାଲ ରାଜାର କନ୍ୟା ଇସବେଲକୁ ବିବାହ କଲେ ଓ ଯାଇ ବାଲର ସେବା କରି ତାହାକୁ ପ୍ରଣାମ କଲେ। ଆଉ ସେ ସମରିଆ ସ୍ଥିତ ଆପଣା ନିର୍ମିତ ବାଲର ଗୃହରେ ବାଲ ପାଇଁ ଏକ ଯଜ୍ଞବେଦି ନିର୍ମାଣ କଲେ। ଆଉ ଆହାବ ଆଶରା ମୂର୍ତ୍ତି ନିର୍ମାଣ କଲେ ଓ ଆହାବ ଆପଣା ପୂର୍ବବର୍ତ୍ତୀ ସମସ୍ତ ଇସ୍ରାଏଲ ରାଜାଙ୍କ ଅପେକ୍ଷା ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କର ଆହୁରି ଅଧିକ ବିରକ୍ତିଜନକ କର୍ମ କଲେ। ତାଙ୍କର ସମୟରେ ବୈଥଲୀୟ ହିଏଲ ଜିରିହ ନଗର ପୁନର୍ବାର ନିର୍ମାଣ କଲେ। ସଦାପ୍ରଭୁ ନୁନର ପୁତ୍ର ଜିଓସିଓଙ୍କ ହସ୍ତରେ ଯାହା କହିଥିଲେ ସେହି ବାକ୍ୟାନୁସାରେ ସେ ଆପଣା ଜ୍ୟେଷ୍ଠ ପୁତ୍ର ଅବିରାମର ମୃତ୍ୟୁ ସହିତ ନଗରର ଭିତ୍ତିମୂଳ ସ୍ଥାପନ କଲେ ଓ ଆପଣା କନିଷ୍ଠ ପୁତ୍ର ସଗୁବର ମୃତ୍ୟୁ ସହିତ ତହିଁର ଦ୍ୱାରମାନ ସ୍ଥାପନ କଲେ। ପ୍ରଥମ ରାଜାବଳୀ ଅଧ୍ୟାୟ 17। ଅନନ୍ତର ଗିଲିୟଦର ପ୍ରବାସୀ ତିସ୍ବିୟ ଏଲିୟ ଆହାବକୁ କହିଲେ, ମୁଁ ଯାହାଙ୍କ ସାକ୍ଷାତରେ ଛିଡ଼ା ହୋଇଅଛି ସେହି ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁ ଜୀବତ ଥିବା ପ୍ରମାଣେ ଏହି କେତେକ ବର୍ଷ କାକର କି ବୃଷ୍ଟି ପଡ଼ିବ ନାହିଁ, କେବଳ ମୋ ବାକ୍ୟାନୁସାରେ ହେବ। ଏ ଉତ୍ତରେ ତାଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, ଯଥା ତୁମ୍ଭେ ଏଠାରୁ ଯାଇ ପୂର୍ବ ଦିଗକୁ ଫେରି ଜର୍ଦ୍ଦନ ସମ୍ମୁଖସ୍ଥ କରିତ୍ ନଦୀ ନିକଟରେ ଆପଣାକୁ ଲୁଚାଅ। ସେ ସ୍ଥାନରେ ତୁମ୍ଭେ ନଦୀରୁ ପାନ କରିବ ଓ ତୁମ୍ଭକୁ ଖାଦ୍ୟ ଯୋଗାଇବା ପାଇଁ ଆମ୍ଭେ କାକମାନଙ୍କୁ ଆଜ୍ଞା ଦେଇଅଛୁ। ତହିଁରେ ସେ ଯାଇ ସଦାପ୍ରଭୁଙ୍କ ବାକ୍ୟାନୁସାରେ କର୍ମ କଲେ। ସେ ଜର୍ଦ୍ଦନ ସମ୍ମୁଖସ୍ଥ କରିତ୍ ନଦୀ ନିକଟକୁ ଯାଇ ବାସ କଲେ। ପୁଣି କାକମାନେ ପ୍ରାତଃକାଳରେ ରୋଟି ଓ ମାଂସ, ପୁଣି ସନ୍ଧ୍ୟାବେଳେ ରୋଟି ଓ ମାଂସ ତାଙ୍କ ପାଇଁ ଆଣିଲେ। ଆଉ ସେ ନଦୀରୁ ପାନ କଲେ। ପୁଣି ଦେଶରେ ବୃଷ୍ଟି ନହିବାରୁ କିଛି କାଳ ଉତ୍ତାରେ ନଦୀ ଶୁଷ୍କ ହୋଇଗଲା। ଅନନ୍ତର ତାଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, ଯଥା ଉଠ, ସିଦନର ସାରିଫତକୁ ଯାଇ ସେଠାରେ ବାସ କର। ଦେଖ, ଆମ୍ଭେ ସେଠାସ୍ଥିତ ଏକ ବିଧବା ସ୍ତ୍ରୀ କି ତୁମ୍ଭକୁ ପ୍ରତିପୋଷଣ କରିବା ପାଇଁ ଆଜ୍ଞା ଦେଇଅଛୁ। ତହିଁରେ ସେ ଉଠି ସାରିଫତକୁ ଗଲେ ଓ ସେ ନଗରଦ୍ୱାର ନିକଟରେ ଉପସ୍ଥିତ ହୁଅନ୍ତେ ଦେଖ ଏକ ବିଧବା ସ୍ତ୍ରୀ ସେଠାରେ କାଠ ସାଉଁଟୁ ଅଛି। ତେଣୁ ସେ ତାହାକୁ ଡାକି କହିଲେ, ବିନୟ କରୁଅଛି, ଗୋଟିଏ ପାତ୍ରରେ କିଛି ଜଳ ଆଣ, ମୁଁ ପାନ କରିବି। ଏଣୁ ସେ ସ୍ତ୍ରୀ ତାହା ଆଣିବା ପାଇଁ ଯିବାବେଳେ ସେ ତାହାକୁ ପୁଣି ଡାକି କହିଲେ, ବିନୟ କରୁଅଛି, ମୋ ପାଇଁ ଖଣ୍ଡେ ରୋଟି ହାତରେ ଆଣ। ତେଣୁ ସେ କହିଲା, ସଦାପ୍ରଭୁ ତୁମ ପରମେଶ୍ୱର ଜୀବତ ଥିବା ପ୍ରମାଣେ ମୋଠାରେ ଗୋଟିଏ ପିଠା ନାହିଁ, କେବଳ କଳସରେ ମୁଠିଏ ମଇଦା ଓ ପାତ୍ରରେ ଅଳ୍ପ ତେଲ ଅଛି। ଆଉ ଦେଖ, ମୁଁ ଦୁଇ ଖଣ୍ଡ କାଠ ସାଉଁଟୁ ଅଛି, ଯେପରି ତାହା ନେଇଯାଇ ମୋ ପାଇଁ ଓ ମୋ ପୁତ୍ର ପାଇଁ ପାକ କରି ଖାଇବୁ, ତହିଁ ଉତ୍ତାରେ ମରିବୁ। ଏଥିରେ ଏଲିୟ ତାହାକୁ କହିଲେ, ଭୟ ନ କର, ଯାହା କହିଲ ତାହା ଯାଇ କର, ମାତ୍ର ତହିଁରୁ ପ୍ରଥମେ ମୋ ପାଇଁ ଗୋଟିଏ ସାନ ପିଠା କରି ମୋ କତିକି ଆଣ, ତହିଁ ଉତ୍ତାରେ ତୁମ୍ଭ ପାଇଁ ଓ ତୁମ୍ଭ ପୁତ୍ର ପାଇଁ କର। କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଯେପର୍ଯ୍ୟନ୍ତ ସଦାପ୍ରଭୁ ଭୂମିରେ ବୃଷ୍ଟି ନ ବର୍ଷାନ୍ତି ସେଦିନ ପର୍ଯ୍ୟନ୍ତ ମଇଦା କଳସ ଶୂନ୍ୟ ହେବ ନାହିଁ, କିମ୍ବା ପାତ୍ରରେ ତୈଳର ଅଭାବ ହେବ ନାହିଁ। ତହିଁରେ ସେ ଯାଇ ଏଲିଙ୍କ ବାକ୍ୟାନୁସାରେ କଲା। ପୁଣି ସେ ଓ ଏଲିୟ ସେହି ସ୍ତ୍ରୀର ପରିଜନ ଅନେକ ଦିନ ଯାଏ ଭୋଜନ କଲେ। ଏଲିୟଙ୍କ ଦ୍ୱାରା ସଦାପ୍ରଭୁଙ୍କ କଥିତ ବାକ୍ୟାନୁସାରେ ମଇଦା କଳସ ଶୂନ୍ୟ ହେଲା ନାହିଁ, କିମ୍ବା ପାତ୍ରରେ ତୈଳର ଅଭାବ ହେଲା ନାହିଁ। ଏହିସବୁ ଘଟଣା ଉତ୍ତାରେ ଗୃହର କର୍ତ୍ତୀ ସେହି ସ୍ତ୍ରୀର ପୁତ୍ର ପୀଡ଼ିତ ହେଲା, ପୁଣି ତାହାର ପୀଡ଼ା ଏପରି ପ୍ରବଳ ହେଲା ଯେ ତାହାଠାରେ ଶ୍ୱାସବାୟୁ ରହିଲା ନାହିଁ। ତହିଁରେ ସେ ସ୍ତ୍ରୀ ଏଲିୟଙ୍କୁ କହିଲା, ହେ ପରମେଶ୍ୱରଙ୍କ ଲୋକ, ତୁମ୍ଭ ସଙ୍ଗେ ମୋହର କ'ଣ ଅଛି? ତୁମ୍ଭେ ମୋର ପାପ ସ୍ମରଣ କରାଇବାକୁ ଓ ମୋ ପୁତ୍ରକୁ ବଧ କରିବାକୁ ଆସିଅଛ? ତେଣୁ ଏଲିୟ ତାହାକୁ କହିଲେ, ମୋତେ ତୁମ୍ଭ ପୁତ୍ରକୁ ଦିଅ। ତହିଁରେ ସେ ତାହା କୋଳରୁ ବାଳକକୁ ନେଇ ଆପଣା ରହିବା ଉପର କୋଠରୀକୁ ଘେନିଯାଇ ଆପଣା ଶଯ୍ୟାରେ ଶୁଆଇଲେ। ପୁଣି ସେ ସଦାପ୍ରଭୁଙ୍କୁ ଡାକି କହିଲେ, ହେ ସଦାପ୍ରଭୁ ମୋ ପରମେଶ୍ୱର, ମୁଁ ଯେଉଁ ବିଧବାର ଗୃହରେ ପ୍ରବାସ କରୁଅଛି, ତୁମ୍ଭେ ତାହାର ପୁତ୍ରକୁ ବଧ କରି ତାହା ପ୍ରତି ହିଁ କ'ଣ ଅମଙ୍ଗଳ ଘଟାଇଲ? ତୁମ ବାଳକ ଉପରେ ସେ ତିନି ଥର ଆପଣଙ୍କୁ ଲମ୍ବାଇଲେ, ଆଉ ସେ ସଦାପ୍ରଭୁ ଡାକି କହିଲେ, ହେ ସଦାପ୍ରଭୁ ମୋ ପରମେଶ୍ୱର, ମୁଁ ବିନୟ କରୁଛି ଏହି ବାଳକର ପ୍ରାଣ ତାହା ମଧ୍ୟକୁ ଫେରିଆସୁ। ଏଥିରେ ସଦାପ୍ରଭୁ ଏଲିୟଙ୍କର ରବରେ କର୍ଣ୍ଣପାତ କଲେ, ପୁଣି ବାଳକର ପ୍ରାଣ ପୁନର୍ବାର ତାହା ମଧ୍ୟକୁ ଆସନ୍ତେ ସେ ପୁନର୍ଜୀବିତ ହେଲା। ତେଣୁ ଏଲିୟ ବାଳକକୁ ନେଇ କୋଠରୀରୁ ଓହ୍ଲାଇ ଗୃହକୁ ଆଣି ତାହାର ମାତର ହସ୍ତରେ ତାହାକୁ ସମର୍ପଣ କଲେ। ପୁଣି ଏଲିୟ କହିଲେ, ଏହି ଦେଖ ତୁମ୍ଭର ପୁତ୍ର ଜୀବିତ ହେଲା। ଏଥିରେ ସେ ସ୍ତ୍ରୀ ଏଲିୟଙ୍କୁ କହିଲା, ତୁମ୍ଭେ ଯେ ପରମେଶ୍ୱରଙ୍କ ଲୋକ ଓ ତୁମ୍ଭ ମୁଖରେ ସଦାପ୍ରଭୁଙ୍କ ବାକ୍ୟ ଯେ ସତ୍ୟ, ଏହା ଏବେ ମୁଁ ଜାଣିଲି। ପ୍ରଥମ ରାଜାବଳୀ ଅଧ୍ୟାୟ ଅଠର। ଅନେକ ଦିନ ଉତ୍ତାରେ ତୃତୀୟ ବର୍ଷରେ ଏଲିୟଙ୍କ ନିକଟରେ ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା, ଯଥା ତୁମ୍ଭେ ଯାଇ ଆହାବକୁ ଦେଖାଦିଅ, ତେଣୁ ଆମ୍ଭେ ଭୂମିକି ବୃଷ୍ଟି ପଠାଇବା। ଏଥିରେ ଏଲିୟ ଆହାବଙ୍କୁ ଦେଖାଦେବା ପାଇଁ ଗମନ କଲେ। ସେ ସମୟରେ ସମରିଆରେ ପ୍ରବଳ ଦୁର୍ଭିକ୍ଷ ହୋଇଥିଲା, ଏଣୁ ଆହାବ ରାଜଗୃହର ଅଧ୍ୟକ୍ଷ ଓବଦିଓକୁ ଡକାଇଲେ। ସେହି ଓବଦିଓ ସଦାପ୍ରଭୁଙ୍କୁ ଅତିଶୟ ଭୟ କରିଥିଲା। ପୁଣି ଯେଉଁ ସମୟରେ ଇସେବଲ ସଦାପ୍ରଭୁଙ୍କ ଭବିଷ୍ୟତ ବକ୍ତାମାନଙ୍କୁ ଉଚ୍ଛିନ୍ନ କରୁଥିଲା, ସେ ସମୟରେ ଓବଦିଓ ଏକଶତ ଭବିଷ୍ୟତ ବକ୍ତାଙ୍କୁ ନେଇ ପଞ୍ଚାଶ ପଞ୍ଚାଶ ଜଣ କରି ଗହର ମଧ୍ୟରେ ଲୁଚାଇ ରଖି ଅନ୍ନ ଜଳ ଦେଇ ସେମାନଙ୍କୁ ପ୍ରତିପାଳନ କରିଥିଲା। ପୁଣି ଆହାବ ଓବଦିଓକୁ କହିଲେ, ଦେଶ ମଧ୍ୟ ଦେଇ ସବୁ ଜଳ ନିର୍ଝର ଓ ସବୁ ନଦୀ ନିକଟକୁ ଯାଅ, ହୋଇପାରେ ଆମ୍ଭେମାନେ ଅଶ୍ୱ ଓ ଖଚରମାନଙ୍କୁ ବଞ୍ଚାଇ ରଖିବା ପାଇଁ ତୃଣ ପାଇପାରିବା, ତାହେଲେ ପଶୁମାନଙ୍କୁ ହରାଇବା ନାହିଁ। ତେଣୁ ସେମାନେ ସବୁଆଡ଼େ ଯିବା ପାଇଁ ଆପଣମାନଙ୍କ ମଧ୍ୟରେ ଦେଶ ବିଭାଗ କଲେ। ଆହାବ ଆପେ ଏକଆଡ଼େ ଗଲେ ଓ ଓବଦିଓ ଆପେ ଅନ୍ୟଆଡ଼େ ଗଲେ। ଓବଦିଓ ପଥରେ ଯାଉ ଯାଉ ଦେଖ ଏଲିୟ ତାହାକୁ ଭେଟିଲେ, ତେଣୁ ଓବଦିଓ ତାଙ୍କୁ ଚିହ୍ନି ମୁହଁ ମାଡ଼ି ପଡ଼ି କହିଲା, ଆପଣ କ'ଣ ମୋ ପ୍ରଭୁ ଏଲିୟ? ତହିଁରେ ସେ ଉତ୍ତର କଲେ, ହଁ ମୁଁ। ଯାଅ ତୁମ୍ଭ ପ୍ରଭୁକୁ କୁହ, ଦେଖ ଏଲିୟ ଏଠାରେ ଅଛି। ତେଣୁ ସେ କହିଲା, ମୁଁ କି ବିଷୟରେ ପାପ କଲି ଯେ ଆପଣା ଦାସ ମୋତେ ବଧ କରିବା ପାଇଁ ଆହାବଙ୍କ ହସ୍ତରେ ସମର୍ପଣ କରିବେ? ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଜୀବତ ଥିବା ପ୍ରମାଣେ କହୁଅଛି, ମୋ ପ୍ରଭୁ ଆପଣଙ୍କୁ ଅନ୍ୱେଷଣ କରିବା ପାଇଁ ଯାହା ନିକଟକୁ ଲୋକ ପଠାଇ ନାହାନ୍ତି ଏପରି କୌଣସି ଗୋଷ୍ଠୀ କି ରାଜ୍ୟ ନାହିଁ। ପୁଣି ସେ ଏଠାରେ ନାହିଁ ବୋଲି ସେମାନେ କହିଲେ। ସେ ସେହି ରାଜ୍ୟ ଓ ଗୋଷ୍ଠୀ କି ଆପଣଙ୍କୁ ଦେଖି ନଥିବା ବିଷୟରେ ଶପଥ କରାଇଲେ। ଏବେ ଆପଣ କହୁଅଛନ୍ତି, ଯାଅ ତୁମ୍ଭ ପ୍ରଭୁକୁ କୁହ, ଦେଖ ଏଲିୟ ଏଠାରେ ଅଛି। ମାତ୍ର ମୁଁ ଆପଣଙ୍କ ନିକଟରୁ ଗଲା କ୍ଷଣେ ଯେବେ ସଦାପ୍ରଭୁଙ୍କ ଆତ୍ମା ମୋହର ଅଜ୍ଞାତ କୌଣସି ସ୍ଥାନକୁ ଆପଣଙ୍କୁ ନେଇଯିବେ, ତେବେ ମୁଁ ଯାଇ ଆହାବଙ୍କୁ ସମ୍ବାଦ ଦେଲେ ସେ ଆପଣଙ୍କୁ ପାଇ ନ ପାରି ମୋତେ ବଧ କରିବେ। ମାତ୍ର ଆପଣଙ୍କ ଦାସ ମୁଁ ବାଲ୍ୟକାଳାବଧି ସଦାପ୍ରଭୁଙ୍କୁ ଭୟ କରୁଅଛି। ଇସେବଲ ଯେତେବେଳେ ସଦାପ୍ରଭୁଙ୍କ ଭବିଷ୍ୟତ ବକ୍ତାମାନଙ୍କୁ ବଧ କରୁଥିଲା, ସେତେବେଳେ ମୁଁ ଯାହା କରିଥିଲି ଓ କିପରି ସଦାପ୍ରଭୁଙ୍କର ଏକଶତ ଭବିଷ୍ୟତ ବକ୍ତାଙ୍କୁ ପଞ୍ଚାଶ ପଞ୍ଚାଶ ଜଣ କରି ଗହରରେ ଲୁଚାଇ ରଖି ଅନ୍ନ ଜଳ ଦେଇ ସେମାନଙ୍କୁ ପ୍ରତିପାଳନ କରିଥିଲି, ଏହା କ'ଣ ଆମ୍ଭ ପ୍ରଭୁଙ୍କୁ ଜ୍ଞାତ କରାଯାଇ ନାହିଁ? ତଥାପି ଆପଣ ଏବେ କହୁଅଛନ୍ତି, ଯାଅ ତୁମ୍ଭ ପ୍ରଭୁକୁ ଦେଖି କୁହ, ଦେଖ ଏଲିୟ ଏଠାରେ ଅଛି, ତହିଁରେ ସେ ମୋତେ ବଧ କରିବେ। ତେଣୁ ଏଲିୟ କହିଲେ, ମୁଁ ଯାହାଙ୍କ ସମ୍ମୁଖରେ ଛିଡ଼ା ହେଉଅଛି ସେହି ସୈନ୍ୟାଧିପତି ସଦାପ୍ରଭୁ ଜୀବତ ଥିବା ପ୍ରମାଣେ ମୁଁ ନିଶ୍ଚୟ ଆଜି ତାହାକୁ ଦେଖାଦେବି। ଏଥିରେ ଓବଦିଓ ଆହାବଙ୍କ ସହିତ ସାକ୍ଷାତ କରିବାକୁ ଯାଇ ତାଙ୍କୁ ସମ୍ବାଦ ଦେଲା। ତହିଁରେ ଆହାବ ଏଲିୟ ସହିତ ସାକ୍ଷାତ କରିବାକୁ ଗଲେ। ପୁଣି ଆହାବ ଏଲିୟଙ୍କୁ ଦେଖିବା ମାତ୍ର ଆହାବ ତାଙ୍କୁ କହିଲେ, ହେ ଇସ୍ରାଏଲର ଦୁଃଖଦାୟକ, ଏ କ'ଣ ତୁମ୍ଭେ? ତେଣୁ ସେ ଉତ୍ତର କଲେ, ମୁଁ ଇସ୍ରାଏଲକୁ ଦୁଃଖ ଦେଇନାହିଁ, ମାତ୍ର ତୁମ୍ଭେ ଓ ତୁମ୍ଭ ପିତୃବଂଶ ଦେଇଅଛ, କାରଣ ତୁମ୍ଭେମାନେ ସଦାପ୍ରଭୁଙ୍କ ଆଜ୍ଞା ସକଳ ତ୍ୟାଗ କରିଅଛ ଓ ତୁମ୍ଭେ ବାଲ ଦେବଗଣର ଅନୁଗାମୀ ହୋଇଅଛ। ଏହେତୁ ଏବେ ତୁମ୍ଭେ ଲୋକ ପଠାଇ ସମଗ୍ର ଇସ୍ରାଏଲକୁ ଓ ଇସେବେଲର ମେଜରେ ଭୋଜନକାରୀ ବାଲର ଚାରିଶହ ପଞ୍ଚାଶ ଭବିଷ୍ୟତ ବକ୍ତାଙ୍କୁ ଓ ଆସେରର ଚାରିଶହ ଭବିଷ୍ୟତ ବକ୍ତାଙ୍କୁ କର୍ମିଲ ପର୍ବତରେ ମୋ ନିକଟରେ ଏକତ୍ର କର। ତହିଁରେ ଆହାବ ସମସ୍ତ ଇସ୍ରାଏଲ ସନ୍ତାନ ନିକଟକୁ ଲୋକ ପଠାଇଲେ ଓ ଭବିଷ୍ୟତ ବକ୍ତାମାନଙ୍କୁ କର୍ମିଲ ପର୍ବତରେ ଏକତ୍ର କଲେ। ଏ ଉତ୍ତାରେ ଏଲିୟ ସମଗ୍ର ଲୋକଙ୍କ ନିକଟକୁ ଆସି କହିଲେ, ତୁମେମାନେ କେତେକାଳ ଦୁଇ ମତ ମଧ୍ୟରେ ସନ୍ଦିଗ୍ଧ ହୋଇ ରହିବ? ସଦାପ୍ରଭୁ ଯେବେ ପରମେଶ୍ୱର ହୁଅନ୍ତି ତେବେ ତାହାଙ୍କର ଅନୁଗାମୀ ହୁଅ, ମାତ୍ର ଯେବେ ବାଲ ତେବେ ତାହାର ଅନୁଗାମୀ ହୁଅ। ଏଥିରେ ଲୋକମାନେ ତାଙ୍କୁ ଗୋଟିଏ କଥା ଉତ୍ତର ଦେଲେ ନାହିଁ। ତେଣୁ ଏଲିୟ ଲୋକମାନଙ୍କୁ କହିଲେ, କେବଳ ମୁଁ ସଦାପ୍ରଭୁଙ୍କର ଏକ ଭବିଷ୍ୟତ ବକ୍ତା ଅବଶିଷ୍ଟ ଅଛି, ମାତ୍ର ବାଲର ଭବିଷ୍ୟତ ବକ୍ତା ଚାରିଶହ ପଞ୍ଚାଶ ଜଣ ଅଛନ୍ତି। ଏହେତୁ ସେମାନେ ଆମ୍ଭମାନଙ୍କୁ ଦୁଇ ବୃଷ ଦେଉନ୍ତୁ, ଆଉ ସେମାନେ ଆପଣମାନଙ୍କ ପାଇଁ ଗୋଟିଏ ବୃଷ ପସନ୍ଦ କରନ୍ତୁ ଓ ତାହା ଖଣ୍ଡ ଖଣ୍ଡ କରି କାଷ୍ଠ ଉପରେ ରଖନ୍ତୁ, ମାତ୍ର ତଳେ ଅଗ୍ନି ନ ଦେଉନ୍ତୁ। ଆଉ ମୁଁ ଅନ୍ୟ ବୃଷଟିକୁ ପ୍ରସ୍ତୁତ କରି କାଷ୍ଠ ଉପରେ ରଖିବି, ମାତ୍ର ତଳେ ଅଗ୍ନି ଦେବି ନାହିଁ। ତେଣୁ ତୁମେମାନେ ଆପଣମାନଙ୍କ ଦେବତା ନାମରେ ଡାକି ପ୍ରାର୍ଥନା କର, ପୁଣି ମୁଁ ସଦାପ୍ରଭୁଙ୍କ ନାମରେ ଡାକି ପ୍ରାର୍ଥନା କରିବି। ତହିଁରେ ଯେ ଅଗ୍ନି ଦ୍ୱାରା ଉତ୍ତର ଦେବେ ସେ ପରମେଶ୍ୱର ହୁଅନ୍ତୁ। ଏଥିରେ ସମସ୍ତ ଲୋକ ଉତ୍ତର କଲେ, ଏ କଥା ଉତ୍ତମ। ଏଥିଉତ୍ତାରେ ଏଲିୟ ବାଲର ଭବିଷ୍ୟତ ବକ୍ତାମାନଙ୍କୁ କହିଲେ, ତୁମେମାନେ ଆପଣମାନଙ୍କ ପାଇଁ ଏକ ବୃଷ ପସନ୍ଦ କରି ପ୍ରଥମେ ତାହା ପ୍ରସ୍ତୁତ କର, କାରଣ ତୁମେମାନେ ଅନେକ, ଆଉ ତୁମେମାନେ ଆପଣମାନଙ୍କ ଦେବତା ନାମରେ ଡାକି ପ୍ରାର୍ଥନା କର, ମାତ୍ର ତଳେ ଅଗ୍ନି ନ ଦିଅ। ତହୁଁ ସେମାନେ ଆପଣମାନଙ୍କୁ ଦତ୍ତ ବୃଷ ନେଇ ତାହା ପ୍ରସ୍ତୁତ କଲେ। ପୁଣି ପ୍ରାତଃକାଳରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ବାଲ ନାମରେ ଡାକି ପ୍ରାର୍ଥନା କରି କହିଲେ, ହେ ବାଲ, ଆମ୍ଭମାନଙ୍କ କଥା ଶୁଣ, ମାତ୍ର କୌଣସି ରବ ନହିଲା ଅବା କେହି ଉତ୍ତର ଦେଲା ନାହିଁ। ତହିଁରେ ସେମାନେ ସେହି ନିର୍ମିତ ଯଜ୍ଞବେଦୀର ଚାରିଆଡ଼େ ନାଚିଲେ। ଏଣୁ ମଧ୍ୟାହ୍ନ ସମୟରେ ଏଲିୟ ସେମାନଙ୍କୁ ପରିହାସ କରି କହିଲେ, ଉଚ୍ଚ ସ୍ୱର କରି ଡାକ, କାରଣ ସେ ତ ଦେବତା, ସେ ଧ୍ୟାନ କରୁଥିବ ଅବା ବାହାରେ ଯାଇଥିବ, କିଏ ବା ଯାତ୍ରା କରୁଥିବ ଅବା ହୋଇପାରେ ନିଦ୍ରିତ ଥିବ, ଏଣୁ ତାହାକୁ ଜଗାଇବାକୁ ହେବ। ପୁଣି ସେମାନେ ଉଚ୍ଚ ସ୍ୱର କରି ଡାକିଲେ ଓ ଆପଣମାନଙ୍କ ବ୍ୟବହାର ଅନୁସାରେ ଦେହରୁ ରକ୍ତ ବହିଯିବା ପର୍ଯ୍ୟନ୍ତ ସେମାନେ ଛୁରୀ ଓ ବର୍ଷାରେ ଆପଣମାନଙ୍କୁ କ୍ଷତବିକ୍ଷତ କଲେ। ପୁଣି ମଧ୍ୟାହ୍ନ କାଳ ଗତ ହେଲା ଉତ୍ତାରେ ସେମାନେ ସନ୍ଧ୍ୟାକାଳୀନ ବଳିଦାନ ଉତ୍ସର୍ଗ କରିବା ପର୍ଯ୍ୟନ୍ତ ପ୍ରଳାପକ୍ତି କଲେ, ମାତ୍ର କୌଣସି ରବ ନହିଲା କି ଉତ୍ତର ଦେବାକୁ କେହି ନଥିଲା ଅବା କେହି ମନୋଯୋଗ କଲା ନାହିଁ। ଏଥିରେ ଏଲିୟ ସମଗ୍ର ଲୋକଙ୍କୁ କହିଲେ, ମୋ କତିକି ଆସ। ତୋ ସମଗ୍ର ଲୋକ ତାଙ୍କ କତିକି ଆସିଲେ। ତହିଁରେ ସେ ସଦାପ୍ରଭୁଙ୍କ ଉତ୍ପାଟିତ ଯଜ୍ଞବେଦୀ ପୁନଃନିର୍ମାଣ କଲେ। ପୁଣି ଯେଉଁ ଯାକୁବ ନିକଟରେ ତୁମ୍ଭର ନାମ ଇସ୍ରାଏଲ ହେବ ବୋଲି ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହୋଇଥିଲା, ତାହାର ପୁତ୍ରମାନଙ୍କ ଗୋଷ୍ଠୀର ସଂଖ୍ୟାନୁସାରେ ଏଲିୟ ବାର ପଥର ନେଲେ। ଆଉ ସେହି ପଥର ସବୁରେ ସେ ସଦାପ୍ରଭୁଙ୍କ ନାମରେ ଏକ ଯଜ୍ଞବେଦୀ ନିର୍ମାଣ କରି ଯଜ୍ଞବେଦୀର ଚାରିଆଡ଼େ ଦୁଇ ମହଣ ବିହନ ଧରୁଥିବା ଭଳି ଖାଇ ନିର୍ମାଣ କଲେ। ତେଣୁ ସେ କାଷ୍ଠ ସଜାଇ ବୃଷକୁ ଖଣ୍ଡ ଖଣ୍ଡ କରି କାଟି କାଷ୍ଠ ଉପରେ ଥୋଇଲେ। ଆଉ ସେ କହିଲେ, ଚାରି କଳସ ଜଳରେ ପୂର୍ଣ୍ଣ କରି ହୋମାର୍ଥକ ବଳି ଓ କାଷ୍ଠ ଉପରେ ତାହା ଢାଳ। ପୁଣି ସେ କହିଲେ, ଦ୍ୱିତୀୟ ଥର ତାହା କର। ତେଣୁ ସେମାନେ ଦ୍ୱିତୀୟ ଥର ତାହା କଲେ। ଆଉ ସେ କହିଲେ, ତୃତୀୟ ଥର ତାହା କର। ତେଣୁ ସେମାନେ ତୃତୀୟ ଥର ତାହା କଲେ। ତହିଁରେ ଯଜ୍ଞବେଦୀର ଚାରିଆଡ଼େ ଜଳ ବହିଗଲା। ଏଲିୟ ଖାଇକି ମଧ୍ୟ ଜଳରେ ପୂର୍ଣ୍ଣ କଲେ। ଏଉତାରେ ସନ୍ଧ୍ୟାକାଳୀନ ବଳିଦାନ ଉତ୍ସର୍ଗ କରିବା ସମୟରେ ଏଲିୟ ଭବିଷ୍ୟତ ବକ୍ତା ନିକଟବର୍ତ୍ତୀ ହୋଇ କହିଲେ, ହେ ସଦାପ୍ରଭୁ, ଅବ୍ରାହମର ଓ ଇସହାକର ଓ ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ଯେ ଇସ୍ରାଏଲ ମଧ୍ୟରେ ପରମେଶ୍ୱର ଅଟ, ଓ ମୁଁ ଯେ ତୁମ୍ଭର ସେବକ, ଓ ମୁଁ ଯେ ତୁମ୍ଭ ବାକ୍ୟ ପ୍ରମାଣେ ଏହିସବୁ କାର୍ଯ୍ୟ କରିଅଛି, ଏହା ଆଜି ଜଣାଯାଉ। ତୁମ୍ଭେ ସଦାପ୍ରଭୁ ଯେ ପରମେଶ୍ୱର ଅଟ, ଓ ତୁମ୍ଭେ ଯେ ସେମାନଙ୍କର ଅନ୍ତଃକରଣ ଫେରାଇଅଛ, ଏହା ଏହି ଲୋକମାନେ ଯେପରି ଜାଣିପାରିବେ, ଏଥିପାଇଁ ମୋ କଥା ଶୁଣ। ହେ ସଦାପ୍ରଭୁ, ମୋ କଥା ଶୁଣ। ସେତେବେଳେ ସଦାପ୍ରଭୁଙ୍କ ଅଗ୍ନି ପତିତ ହୋଇ ହୋମାର୍ଥକ ବଳି ଓ କାଷ୍ଠ ଓ ପ୍ରସ୍ତର ସବୁ ଓ ଧୂଳି ଗ୍ରାସ କରି ଖାଇରେ ଥିବା ଜଳ ଚାଟି ପକାଇଲା। ଏଥିରେ ସମଗ୍ର ଲୋକ ଏହା ଦେଖି ମୁହଁ ମାଡ଼ି ପଡ଼ି କହିଲେ, ସଦାପ୍ରଭୁ ହିଁ ପରମେଶ୍ୱର, ସଦାପ୍ରଭୁ ହିଁ ପରମେଶ୍ୱର ଅଟନ୍ତି। ତେଣୁ ଏଲିୟ ସେମାନଙ୍କୁ କହିଲେ, ବାଲର ଭବିଷ୍ୟତ ବକ୍ତାମାନଙ୍କୁ ଧର, ସେମାନଙ୍କର କାହାରିକି ପଳାଇବାକୁ ଦିଅ ନାହିଁ। ତହିଁରେ ଲୋକମାନେ ସେମାନଙ୍କୁ ଧରିଲେ। ପୁଣି ଏଲିୟ ସେମାନଙ୍କୁ କିଶନ୍ ନଦୀ ନିକଟକୁ ନେଇ ସେଠାରେ ସେମାନଙ୍କୁ ବଦ୍ଧ କଲେ। ଏଥିଉତ୍ତରେ ଏଲିୟ ଆହାବକୁ କହିଲେ, ତୁମ୍ଭେ ଉଠିଯାଇ ଭୋଜନ ପାନ କର, କାରଣ ଅତିଶୟ ବୃଷ୍ଟିର ଶବ୍ଦ ହେଉଅଛି। ତେଣୁ ଆହାବ ଭୋଜନ ପାନ କରିବାକୁ ଉଠିଗଲେ। ପୁଣି ଏଲିୟ କର୍ମିଲର ଶୃଙ୍ଗକୁ ଯାଇ ଭୂମିରେ ନଈ ପଡ଼ି ଆପଣା ଆଣ୍ଠୁ ମଧ୍ୟରେ ମୁଖ ରଖିଲେ। ପୁଣି ସେ ଆପଣା ଦାସକୁ କହିଲେ, ଉଠିଯାଇ ସମୁଦ୍ର ଆଡ଼େ ଅନାଅ। ତେଣୁ ସେ ଉଠିଯାଇ ଅନାଇ କହିଲା, କିଛି ନାହିଁ। ଏଥିରେ ଏଲିୟ କହିଲେ, ପୁନର୍ବାର ସାତ ଥର ଯାଅ। ତେଣୁ ସେ ସପ୍ତମ ଥର କହିଲା, ଦେଖନ୍ତୁ, ମନୁଷ୍ୟର ହାତ ପରି ଖଣ୍ଡେ କ୍ଷୁଦ୍ର ମେଘ ସମୁଦ୍ରରୁ ଉଠୁଅଛି। ଏଥିରେ ଏଲିୟ କହିଲେ, ଉଠିଯାଇ ଆହବଙ୍କୁ କୁହ, ବୃଷ୍ଟି ଯେପରି ତୁମ୍ଭକୁ ନ ଅଟକାଏ ଏଥିପାଇଁ ରଥ ପ୍ରସ୍ତୁତ କରି ତଳକୁ ଯାଅ। ତେଣୁ ଅଳ୍ପକ୍ଷଣ ମଧ୍ୟରେ ମେଘ ଓ ବାୟୁରେ ଆକାଶ କଳା ହୋଇଗଲା ଓ ମହାବୃଷ୍ଟି ହେଲା। ପୁଣି ଆହାବ ରଥରେ ଚଢ଼ି ଜିସ୍ରିଏଲକୁ ଗଲେ। ଏଥିରେ ସଦାପ୍ରଭୁଙ୍କ ହସ୍ତ ଏଲିୟଙ୍କ ଉପରେ ଅବସ୍ଥାନ କରନ୍ତେ ସେ ଆପଣା କଟି ବାନ୍ଧି ଜିସ୍ରିଏଲର ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ଆହବଙ୍କର ଆଗେ ଆଗେ ଦୌଡ଼ିଗଲେ। ପ୍ରଥମ ରାଜବଳୀ ଅଧ୍ୟାୟ ଉଣେଇଶ। ଅନନ୍ତର ଆହାବ ଏଲିୟଙ୍କର କୃତ ସମସ୍ତ କର୍ମର ବୃତ୍ତାନ୍ତ ଓ ସେ କିପରି ଖଡ୍ଗରେ ସମସ୍ତ ଭବିଷ୍ୟତ ବକ୍ତାଙ୍କୁ ବଧ କରିଥିଲେ ତାହା ଇସେବଲ୍କୁ ଜଣାଇଲେ। ତହିଁରେ ଇସେବଲ୍ ଏଲିୟଙ୍କ ନିକଟକୁ ଦୂତ ପଠାଇ ଏହି କଥା କହିଲା, ପ୍ରାୟ କାଲି ଏହି ସମୟକୁ ଯେବେ ମୁଁ ତୁମ୍ଭ ପ୍ରାଣକୁ ସେମାନଙ୍କ ଜଣଙ୍କର ପ୍ରାଣତୁଲ୍ୟ ନ କରେ, ତେବେ ଦେବତାମାନେ ମୋତେ ସେହି ଦଣ୍ଡ ମଧ୍ୟ ତହିଁରୁ ଅଧିକ ଦେଉନ୍ତୁ। ତେଣୁ ଏଲିୟ ଏହା ଦେଖି ଆପଣା ପ୍ରାଣ ସକାଶେ ଉଠିଯାଇ ଜିଉଦାର ବେର୍ସେବାରେ ଉପସ୍ଥିତ ହେଲେ ଓ ସେଠାରେ ଆପଣା ଦାସକୁ ଛାଡ଼ିଲେ। ମାତ୍ର ସେ ଆପେ ପ୍ରାନ୍ତର ଭିତରକୁ ଦିନକର ପଥ ଯାଇ ଏକ ରୋତମ ବୃକ୍ଷ ମୂଳରେ ଉପସ୍ଥିତ ହୋଇ ବସିଲେ ଓ ଆପଣା ମୃତ୍ୟୁ ପ୍ରାର୍ଥନା କରି କହିଲେ, ଯଥେଷ୍ଟ ହେଲାଣି, ଏବେ ହେ ସଦାପ୍ରଭୁ ମୋର ପ୍ରାଣ ନିଅ, କାରଣ ମୁଁ ଆପଣା ପୂର୍ବପୁରୁଷମାନଙ୍କଠାରୁ ଭଲ ନୁହେଁ। ତେଣୁ ସେ ରୋତମ ବୃକ୍ଷ ମୂଳେ ଶୟନ କରି ନିଦ୍ରା ଗଲେ। ଏଥିରେ ଦେଖ, ଏକ ଦୂତ ତାଙ୍କୁ ସ୍ପର୍ଶ କରି କହିଲେ, ଉଠ, ଭୋଜନ କର। ତେଣୁ ସେ ଅନାନ୍ତେ ଦେଖ, ତାଙ୍କ ମସ୍ତକ ପାଖରେ ଅଙ୍ଗାରରେ ପକ୍ ଏକ ପିଠା ଓ ଏକ ପାତ୍ର ଜଳ ଅଛି। ଏଣୁ ସେ ଭୋଜନ ପାନ କରି ପୁନର୍ବାର ଶୟନ କଲେ। ଏଉତାରେ ସଦାପ୍ରଭୁଙ୍କ ଦୂତ ପୁନର୍ବାର ଦ୍ୱିତୀୟ ଥର ଆସି ତାଙ୍କୁ ସ୍ପର୍ଶ କରି କହିଲେ, ଉଠ, ଭୋଜନ କର, କାରଣ ତୁମ୍ଭ ଶକ୍ତିରୁ ପଥ ଅଧିକ। ତେଣୁ ସେ ଉଠି ଭୋଜନ ପାନ କଲେ ଓ ସେହି ଖାଦ୍ୟର ବଳରେ ପରମେଶ୍ୱରଙ୍କ ପର୍ବତ ହୋରେବ ପର୍ଯ୍ୟନ୍ତ ଚାଳିଶ ଦିନ ଓ ଚାଳିଶ ରାତ୍ରି ଗମନ କଲେ। ଆଉ ସେ ସେଠାସ୍ଥିତ ଏକ ଗହରରେ ଉପସ୍ଥିତ ହୋଇ ରାତ୍ରି କ୍ଷେପଣ କଲେ। ସେତେବେଳେ ଦେଖ, ସଦାପ୍ରଭୁଙ୍କ ବାକ୍ୟ ତାଙ୍କ ନିକଟରେ ଉପସ୍ଥିତ ହେଲା ଓ ସେ ତାଙ୍କୁ କହିଲେ, ଏଲିୟ, ତୁମ୍ଭେ ଏଠାରେ କ'ଣ କରୁଅଛ? ତେଣୁ ଏଲିୟ କହିଲେ, ମୁଁ ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱରଙ୍କ ପକ୍ଷରେ ଅତ୍ୟନ୍ତ ଉଦ୍ଯୋଗୀ ହେଲି, କାରଣ ଇସ୍ରାଏଲ ସନ୍ତାନଗଣ ତୁମ୍ଭ ନିୟମ ପରିତ୍ୟାଗ କଲେ, ତୁମ୍ଭର ଯଜ୍ଞବେଦୀ ସବୁ ଉତ୍ପାଟନ କଲେ ଓ ତୁମ୍ଭ ଭବିଷ୍ୟତ ବକ୍ତାମାନଙ୍କୁ ଖଡ୍ଗରେ ବଧ କଲେ। ତହିଁରେ ମୁଁ କେବଳ ମୁଁ ଅବଶିଷ୍ଟ ରହିଲି, ଆଉ ସେମାନେ ମୋ ପ୍ରାଣ ନେବାକୁ ଅନ୍ୱେଷଣ କରୁଅଛନ୍ତି। ଏଥିରେ ସେ କହିଲେ, ତୁମ୍ଭେ ବାହାର ହୋଇ ଏହି ପର୍ବତରେ ସଦାପ୍ରଭୁଙ୍କ ସମ୍ମୁଖରେ ଛିଡ଼ା ହୁଅ। ଆଉ ଦେଖ, ସଦାପ୍ରଭୁ ନିକଟ ଦେଇ ଗମନ କଲେ, ତହିଁରେ ପ୍ରବଳ ଓ ପ୍ରଚଣ୍ଡ ବାୟୁ ସଦାପ୍ରଭୁଙ୍କ ସମ୍ମୁଖରେ ପର୍ବତଗଣକୁ ବିଦୀର୍ଣ୍ଣ କଲା ଓ ଶୈଳ ସବୁ ଭାଙ୍ଗି ଖଣ୍ଡ ଖଣ୍ଡ କଲା। ମାତ୍ର ସଦାପ୍ରଭୁ ସେହି ବାୟୁରେ ନଥିଲେ, ପୁଣି ବାୟୁ ଉତ୍ତାରେ ଭୂମିକମ୍ପ ହେଲା, ମାତ୍ର ସଦାପ୍ରଭୁ ସେହି ଭୂମିକମ୍ପରେ ନଥିଲେ। ଆଉ ଭୂମିକମ୍ପ ଉତ୍ତାରେ ଅଗ୍ନି ହେଲା, ମାତ୍ର ସଦାପ୍ରଭୁ ସେହି ଅଗ୍ନିରେ ନଥିଲେ, ପୁଣି ଅଗ୍ନି ଉତ୍ତାରେ ଏକ ଶାନ୍ତ କ୍ଷୁଦ୍ର ରବ ହେଲା। ତେଣୁ ଏଲିୟ ତାହା ଶୁଣନ୍ତେ ଆପଣା ବସ୍ତ୍ରରେ ମୁଖ ଆଚ୍ଛାଦନ କରି ବାହାରେ ଯାଇ ଗହର ମୁଖ ନିକଟରେ ଠିଆ ହେଲେ। ତହିଁରେ ଦେଖ, ଏକ ରବ ତାଙ୍କ ନିକଟରେ ଉପସ୍ଥିତ ହୋଇ କହିଲା, ଏଲିୟ, ତୁମ୍ଭେ ଏଠାରେ କ'ଣ କରୁଅଛ? ତେଣୁ ସେ କହିଲେ, ମୁଁ ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱରଙ୍କ ପକ୍ଷରେ ଅତ୍ୟନ୍ତ ଉଦ୍ଯୋଗୀ ହେଲି, କାରଣ ଇସ୍ରାଏଲ ସନ୍ତାନଗଣ ତୁମ୍ଭ ନିୟମ ପରିତ୍ୟାଗ କଲେ, ତୁମ୍ଭ ଯଜ୍ଞବେଦୀ ସବୁ ଉତ୍ପାଟନ କଲେ ଓ ତୁମ୍ଭ ଭବିଷ୍ୟତ ବକ୍ତାମାନଙ୍କୁ ଖଡ୍ଗରେ ବଧ କଲେ। ତହିଁରେ ମୁଁ କେବଳ ମୁଁ ଅବଶିଷ୍ଟ ରହିଲି, ଆଉ ସେମାନେ ମୋହର ପ୍ରାଣ ନେବାକୁ ଅନ୍ୱେଷଣ କରୁଅଛନ୍ତି। ସେତେବେଳେ ସଦାପ୍ରଭୁ ତାଙ୍କୁ କହିଲେ, ଆପଣା ପଥରେ ଫେରି ଦମେଶକ ପ୍ରାନ୍ତରକୁ ଯାଅ, ଆଉ ତୁମ୍ଭେ ସେଠାରେ ଉପସ୍ଥିତ ହେଲେ ହସାଏଲକୁ ଅରାମ ଉପରେ ରାଜାଭିଷିକ୍ତ କର, ଆଉ ନିମ୍ସିର ପୁତ୍ର ଜେହୁକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କର, ଆଉ ଆବେଲ ମହଲା ନିବାସୀ ସାଫଟର ପୁତ୍ର ଇଲିସାୟକୁ ତୁମ୍ଭ ପଦରେ ଭବିଷ୍ୟତ ବକ୍ତା କରି ଅଭିଷେକ କର। ତହିଁରେ ଯେଉଁ ଲୋକ ହସାଏଲର ଖଡ୍ଗରୁ ବଞ୍ଚିବ, ଜେହୁ ତାହାକୁ ବଧ କରିବ, ଓ ଯେ ଜେହୁର ଖଡ୍ଗରୁ ବଞ୍ଚିବ ତାହାକୁ ଇଲିସାୟ ବଧ କରିବ। ତଥାପି ଆମ୍ଭେ ଇସ୍ରାଏଲ ମଧ୍ୟରେ ଆପଣା ପାଇଁ 700 ଲୋକ ଅବଶିଷ୍ଟ ରଖିବା, ସେ ସମସ୍ତଙ୍କ ଆଣ୍ଠୁ ବାଲ ସମ୍ମୁଖରେ ନତ ହୋଇନାହିଁ, ଓ ସେ ପ୍ରତ୍ୟେକର ମୁଖ ତାହାକୁ ଚୁମ୍ବନ କରିନାହିଁ। ଏଥିରେ ଏଲିୟ ଏଠାରୁ ପ୍ରସ୍ଥାନ କରି ସାଫଟର ପୁତ୍ର ଇଲିସାୟଙ୍କର ସନ୍ଧାନ ପାଇଲେ। ସେ ସମୟରେ ସେ ହଳ ବୁଲାଉଥିଲେ, ତାଙ୍କ ଆଗରେ 12 ହଳ ବଳଦ ଥିଲେ, ପୁଣି ସେ 12 ହଳରେ ଥିଲେ। ତହିଁରେ ଏଲିୟ ତାଙ୍କ ନିକଟକୁ ଯାଇ ଆପଣା ବସ୍ତ୍ର ତାଙ୍କ ଉପରେ ପକାଇଲେ। ତହିଁରେ ସେ ବଳଦ ଛାଡ଼ି ଏଲିୟଙ୍କ ପଛେ ଦୌଡ଼ି ତାଙ୍କୁ କହିଲେ, ବିନୟ କରୁଅଛି, ମୋ ପିତା ଓ ମାତାଙ୍କୁ ଚୁମ୍ବନ ଦେବା ପାଇଁ ଅନୁମତି ଦେଉନ୍ତୁ, ତହିଁ ଉତାରେ ମୁଁ ଆପଣଙ୍କ ପଛେ ଯିବି। ତେଣୁ ଏଲିୟ ତାଙ୍କୁ କହିଲେ, ଫେରିଯାଅ, ଆମ୍ଭେ ତୁମର କ'ଣ କଲୁ? ତହିଁରେ ସେ ତାଙ୍କ ପଶ୍ଚାଦଗମନରୁ ଫେରିଗଲେ ଓ ସେହି ବଳଦ ହଳକ ନେଇ ବଧ କରି ଜୁଆଳି କାଠରେ ସେହି ମାଂସ ସିଦ୍ଧ କରି ଲୋକମାନଙ୍କୁ ଦିଅନ୍ତେ, ସେମାନେ ଭୋଜନ କଲେ। ତେଣୁ ସେ ଉଠି ଏଲିୟଙ୍କର ପଶ୍ଚାଦଗମନ କରି ତାଙ୍କର ପରିଚର୍ଯ୍ୟା କଲେ। ପ୍ରଥମ ରାଜବଳୀ ଅଧ୍ୟାୟ 20। ଅନନ୍ତର ଅରାମର ରାଜା ବିନ୍ ହଦଦ ଆପଣାର ସମସ୍ତ ସୈନ୍ୟ ଏକତ୍ର କଲା, ପୁଣି ତାହା ସଙ୍ଗେ 32 ରାଜା ଆଉ ଅଶ୍ୱ ଓ ରଥମାନ ଥିଲେ। ପୁଣି ସେ ଯାଇ ସମରିଆ ଅବରୋଧ କରି ତହିଁ ବିରୁଦ୍ଧରେ ଯୁଦ୍ଧ କଲା, ଆଉ ନଗର ମଧ୍ୟକୁ ଇସ୍ରାଏଲର ରାଜା ଆହବଙ୍କ କତିକି ଦୂତଗଣ ପଠାଇ ତାଙ୍କୁ କହିଲା, ବିନ୍ ହଦଦ ଏହି କଥା କହନ୍ତି, ତୁମ୍ଭର ରୂପା ଓ ତୁମ୍ଭର ସୁନା ମୋହର, ତୁମ୍ଭର ଭାର୍ଯ୍ୟା ଓ ତୁମ୍ଭର ସନ୍ତାନମାନେ ମଧ୍ୟ ସର୍ବୋତ୍ତମ ଯେତେ ମୋହର। ଏଥିରେ ଇସ୍ରାଏଲ୍ର ରାଜା ଉତ୍ତର କରି କହିଲେ, ହେ ମୋହର ପ୍ରଭୋ ମହାରାଜ, ଆପଣଙ୍କ ବାକ୍ୟାନୁସାରେ ମୁଁ ଓ ମୋର ସର୍ବସ୍ୱ ହିଁ ଆପଣଙ୍କର। ଏଉତାରେ ଦୂତମାନେ ପୁନର୍ବାର ଆସି କହିଲେ, ବିନ୍ ହଦଦ୍ ଏହି କଥା କହନ୍ତି, ତୁମ୍ଭେ ଆପଣା ରୂପା ଓ ଆପଣା ସୁନା ଓ ଆପଣା ଭାର୍ଯ୍ୟା ଓ ଆପଣା ସନ୍ତାନମାନଙ୍କୁ ମୋ ହସ୍ତରେ ସମର୍ପଣ କର ବୋଲି ମୁଁ ତୁମ୍ଭକୁ କହି ପଠାଇଲି ପ୍ରମାଣ। ମାତ୍ର କାଲି ପ୍ରାୟ ଏହି ସମୟରେ ମୁଁ ତୁମ୍ଭ ନିକଟକୁ ଆପଣା ଦାସମାନଙ୍କୁ ପଠାଇବି, ଆଉ ସେମାନେ ତୁମ୍ଭ ଗୃହ ଓ ତୁମ୍ଭ ଦାସମାନଙ୍କ ଗୃହ ଅନୁସନ୍ଧାନ କରିବେ। ପୁଣି ତୁମ୍ଭ ଦୃଷ୍ଟିରେ ଯାହା ଯାହା ମନୋହର ତାହା ସବୁ ସେମାନେ ହାତରେ ଧରି ନେଇଯିବେ। ତେବେ ଇସ୍ରାଏଲ୍ର ରାଜା ଦେଶର ସମସ୍ତ ପ୍ରାଚୀନ ବର୍ଗଙ୍କୁ ଡକାଇ କହିଲେ, ବିନୟ କରୁଅଛି, ତୁମେମାନେ ବିଚାର କରି ଦେଖ, ଏ ଲୋକ କି ପ୍ରକାର ଅନିଷ୍ଟ ଚେଷ୍ଟା କରୁଅଛି, କାରଣ ସେ ମୋ ଭାର୍ଯ୍ୟା ଓ ସନ୍ତାନଗଣ ପାଇଁ, ପୁଣି ମୋହର ରୂପା ଓ ସୁନା ପାଇଁ ଲୋକ ପଠାନ୍ତେ, ମୁଁ ତାହାକୁ ନାସ୍ତି କଲି ନାହିଁ। ଏଥିରେ ସମସ୍ତ ପ୍ରାଚୀନ ବର୍ଗ ଓ ସମୁଦାୟ ଲୋକ ତାଙ୍କୁ କହିଲେ, ଆପଣ ତାହାର କଥାରେ କର୍ଣ୍ଣ ନ ଦେଉନ୍ତୁ ଅବା ସମତ ନ ହେଉନ୍ତୁ। ଏହେତୁ ସେ ବିନ୍ ହଦତ୍ର ଦୂତମାନଙ୍କୁ କହିଲେ, ମୋହର ପ୍ରଭୁ ମହାରାଜାଙ୍କୁ କୁହ, ଆପଣ ପ୍ରଥମେ ଆପଣା ଦାସ ନିକଟକୁ ଜହିଁ ପାଇଁ ପଠାଇଥିଲେ ସେସବୁ ମୁଁ କରିବି, ମାତ୍ର ଏହି କାର୍ଯ୍ୟ ମୁଁ କରିପାରିବି ନାହିଁ। ତେଣୁ ଦୂତମାନେ ପ୍ରସ୍ଥାନ କରି ତାହାକୁ ସମ୍ବାଦ ଦେଲେ। ଏଉତାରେ ବିନ୍ ହଦତ୍ ତାଙ୍କ ନିକଟକୁ ଲୋକ ପଠାଇ କହିଲା, ଯେବେ ସମରିଆର ଧୂଳି ମୋ ପଶ୍ଚାତଗାମୀ ସମସ୍ତ ଲୋକଙ୍କ ପୂର୍ଣ୍ଣ ମୁଷ୍ଟି ନିମନ୍ତେ ଯଥେଷ୍ଟ ହୁଏ, ତେବେ ଦେବତାମାନେ ସେହି ଦଣ୍ଡ ମଧ୍ୟ ତହିଁରୁ ଅଧିକ ମୋତେ ଦେଉନ୍ତୁ। ତେଣୁ ଇସ୍ରାଏଲ୍ର ରାଜା ଉତ୍ତର କରି କହିଲେ, ତାହାକୁ କୁହ, ଯେ ଶଯ୍ୟା ପରିଧାନ କରେ ସେ ଶଯ୍ୟା ତ୍ୟାଗ କରିବା ଲୋକତୁଲ୍ୟ ଦର୍ପ ନ କରୁ। ବିନ୍ ହଦଦ୍ ଓ ରାଜାମାନେ କୁଟୀରରେ ପାନ କରୁଥିବା ସମୟରେ ସେ ଏହି ସମ୍ବାଦ ଶୁଣି ଆପଣା ଦାସମାନଙ୍କୁ କହିଲା, ଆପଣମାନଙ୍କୁ ସଜାଅ। ତେଣୁ ସେମାନେ ନଗର ବିରୁଦ୍ଧରେ ଆପଣମାନଙ୍କୁ ସଜାଇଲେ। ଏଥିମଧ୍ୟରେ ଦେଖ, ଜଣେ ଭବିଷ୍ୟତ ବକ୍ତା ଇସ୍ରାଏଲ୍ର ରାଜା ଆହବଙ୍କ ନିକଟକୁ ଆସି କହିଲେ, ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ କି ଏହି ସମସ୍ତ ମହାଜନତା ଦେଖିଅଛ? ଦେଖ, ଆମ୍ଭେ ଆଜି ତାହା ତୁମ୍ଭ ହସ୍ତରେ ସମର୍ପଣ କରିବା, ଆଉ ଆମ୍ଭେ ଯେ ସଦାପ୍ରଭୁ ଅଠୁ ଏହା ତୁମେ ଜ୍ଞାତ ହେବ। ତହିଁରେ ଆହବ ପଚାରିଲେ, କାହାଦ୍ୱାରା? ସେ କହିଲେ, ସଦାପ୍ରଭୁ ଏହି କଥା କହନ୍ତି, ପ୍ରଦେଶର ଅଧିପତିମାନଙ୍କ ଯୁବାଲୋକଙ୍କ ଦ୍ୱାରା। ତେବେ ସେ ପଚାରିଲେ, କିଏ ଯୁଦ୍ଧ ଆରମ୍ଭ କରିବ? ତହିଁରେ ସେ ଉତ୍ତର କଲେ, ତୁମ୍ଭେ। ତେଣୁ ସେ ପ୍ରଦେଶର ଅଧିପତିମାନଙ୍କ ଯୁବାଲୋକଙ୍କୁ ଗଣନା କଲେ, ସେମାନେ 232 ଜଣ ହେଲେ। ପୁଣି ସେମାନଙ୍କ ଉତ୍ତରେ ସମୁଦାୟ ଲୋକଙ୍କୁ ଅର୍ଥାତ୍ ସମଗ୍ର ଇସ୍ରାଏଲ୍ ସନ୍ତାନଙ୍କୁ ଗଣନା କରନ୍ତେ 700 ଜଣ ହେଲେ। ଏ ଉତ୍ତରେ ସେମାନେ ମଧ୍ୟାହ୍ନ କାଳରେ ବାହାରିଲେ। ମାତ୍ର ବିନ୍ ହଦତ୍ ଓ ତାହାର ସାହାଯ୍ୟକାରୀ 32 ଜଣ ରାଜା କୁଟୀରରେ ପାନ କରି ମତ ହେଉଥିଲେ। ଏହି ସମୟରେ ପ୍ରଦେଶର ଅଧିପତିମାନଙ୍କ ଯୁବାଲୋକେ ପ୍ରଥମେ ବାହାରିଲେ, ତହିଁରେ ବିନ୍ ହଦତ୍ ଲୋକ ପଠାନ୍ତେ। ସେମାନେ ତାହାକୁ ସମ୍ବାଦ ଦେଇ କହିଲେ, ସମରିଆରୁ ଲୋକେ ଆସିଅଛନ୍ତି। ତେଣୁ ସେ କହିଲା, ସେମାନେ ସନ୍ଧି ପାଇଁ ଆସିଥିଲେ, ସେମାନଙ୍କୁ ଜୀବିତ ଧର, ପୁଣି ଯୁଦ୍ଧ ପାଇଁ ଆସିଥିଲେ ମଧ୍ୟ ସେମାନଙ୍କୁ ଜୀବିତ ଧର। ଏଥିମଧ୍ୟରେ ପ୍ରଦେଶର ଅଧିପତିମାନଙ୍କ ସେହି ଯୁବାମାନେ ଓ ସେମାନଙ୍କ ପଶ୍ଚାତଗାମୀ ସୈନ୍ୟଦଳ ନଗରରୁ ବାହାରିଲେ। ପୁଣି ସେମାନେ ପ୍ରତ୍ୟେକ ଆପଣା ଆପଣା ପ୍ରତିଯୋଦ୍ଧାକୁ ବଦ୍ଧ କଲେ। ତହିଁରେ ଅରାମୀୟମାନେ ପଳାଇଲେ ଓ ଇସ୍ରାଏଲ୍ ସେମାନଙ୍କ ପଛେ ପଛେ ଗୋଡ଼ାଇଲେ। ପୁଣି ଅରାମର ରାଜା ବିନ୍ ହଦତ୍ ଅଶ୍ୱରୋହୀମାନଙ୍କ ସହିତ ଏକ ଅଶ୍ୱ ଆରୋହଣ କରି ରକ୍ଷା ପାଇଲା। ଏଥିରେ ଇସ୍ରାଏଲ୍ର ରାଜା ବାହାରକୁ ଯାଇ ଅଶ୍ୱ ଓ ରଥ ସକଳ ଆଘାତ କଲେ ଓ ଅରାମ୍ୟମାନଙ୍କୁ ମହାସଂହାରରେ ବଦ୍ଧ କଲେ। ଏ ଉତ୍ତାରେ ସେହି ଭବିଷ୍ୟତ ବକ୍ତା ଇସ୍ରାଏଲ୍ର ରାଜାଙ୍କ ନିକଟକୁ ଆସି ତାଙ୍କୁ କହିଲେ, ଯାଅ, ଆପଣଙ୍କୁ ସବଳ କର ଓ ଯାହା କରୁଅଛ ତାହା ବିଚାର କରି ଦେଖ, କାରଣ ଆସନ୍ତା ବର୍ଷ ଅରାମର ରାଜା ପୁନର୍ବାର ତୁମ ବିରୁଦ୍ଧରେ ଆସିବ। ଅନନ୍ତର ଅରାମ ରାଜାର ଦାସମାନେ ତାହାକୁ କହିଲେ, ସେମାନଙ୍କ ଦେବତା ପର୍ବତଗଣର ଦେବତା ଅଟନ୍ତି, ଏଥିପାଇଁ ସେମାନେ ଆମ୍ଭମାନଙ୍କ ଅପେକ୍ଷା ବଳବାନ ହେଲେ, ମାତ୍ର ଆମ୍ଭେମାନେ ପଦାରେ ସେମାନଙ୍କ ସଙ୍ଗେ ଯୁଦ୍ଧ କରୁ, ତେବେ ଆମ୍ଭେମାନେ ସେମାନଙ୍କ ଅପେକ୍ଷା ନିଶ୍ଚୟ ଅଧିକ ବଳବାନ ହେବା। ଏଣୁ ଏହି କାର୍ଯ୍ୟ କରନ୍ତୁ, ରାଜାମାନଙ୍କର ପ୍ରତି ଜଣକୁ ଆପଣ ଆପଣା ସ୍ଥାନରୁ କାଢ଼ି ଦେଉନ୍ତୁ ଓ ସେମାନଙ୍କ ସ୍ଥାନରେ ସେନାପତିମାନଙ୍କୁ ରଖନ୍ତୁ, ଆଉ ଆପଣ ଯେଉଁ ସୈନ୍ୟ ହରାଇଅଛନ୍ତି ତାହାରି ପରି ସୈନ୍ୟ ଓ ଅଶ୍ୱ ବଦଳେ ଅଶ୍ୱ ଓ ରଥ ବଦଳେ ରଥ ସଂଗ୍ରହ କରନ୍ତୁ। ତେଣୁ ଆମ୍ଭେମାନେ ପଦାରେ ସେମାନଙ୍କ ସଙ୍ଗେ ଯୁଦ୍ଧ କରିବା, ଆଉ ନିଶ୍ଚୟ ଆମ୍ଭେମାନେ ସେମାନଙ୍କ ଅପେକ୍ଷା ଅଧିକ ବଳବାନ ହେବା। ଏଥିରେ ରାଜା ସେମାନଙ୍କ କଥା ଶୁଣି ସେହି ରୂପ କଲା। ଅନନ୍ତର ପରବର୍ଷ ଉପସ୍ଥିତ ହୁଅନ୍ତେ ବିନ୍ ହଦଦ୍ ଅରାମୀୟମାନଙ୍କୁ ଗଣନା କରି ଇସ୍ରାଏଲ୍ ସଙ୍ଗେ ଯୁଦ୍ଧ କରିବା ପାଇଁ ଅଫେକ୍କୁ ଗଲା। ତହିଁରେ ଇସ୍ରାଏଲ ସନ୍ତାନଗଣ ଗଣିତ ହୋଇ ଖାଦ୍ୟଦ୍ରବ୍ୟାଦି ପ୍ରସ୍ତୁତ କରି ସେମାନଙ୍କ ବିରୁଦ୍ଧରେ ଯାତ୍ରା କଲେ। ପୁଣି ଇସ୍ରାଏଲ ସନ୍ତାନମାନେ ଦୁଇ କ୍ଷୁଦ୍ର ଛାଗପଲ ପରି ସେମାନଙ୍କ ସମ୍ମୁଖରେ ଛାଉଣି ସ୍ଥାପନ କଲେ। ମାତ୍ର ଅରାମିୟ ଲୋକମାନେ ଦେଶଯାକ ବ୍ୟାପିଲେ। ତହିଁରେ ପରମେଶ୍ୱରଙ୍କର ଜଣେ ଲୋକ ଇସ୍ରାଏଲର ରାଜାଙ୍କ ନିକଟକୁ ଆସି କହିଲେ, ସଦାପ୍ରଭୁ ଏହି କଥା କହନ୍ତି, ଅରାମିୟମାନେ କହିଅଛନ୍ତି, ସଦାପ୍ରଭୁ ପର୍ବତଗଣର ଦେବତା ମାତ୍ର ତଳଭୂମିର ଦେବତା ନୁହନ୍ତି। ଏହେତୁ ଆମ୍ଭେ ଏହି ସମସ୍ତ ମହାଜନତାକୁ ତୁମ୍ଭ ହସ୍ତରେ ସମର୍ପଣ କରିବା, ତେଣେ ଆମ୍ଭେ ଯେ ସଦାପ୍ରଭୁ ଏହା ତୁମେମାନେ ଜ୍ଞାତ ହେବ। ପୁଣି ସେମାନେ ସାତ ଦିନ ସମ୍ମୁଖାସମ୍ମୁଖୀ ହୋଇ ଛାଉଣି ସ୍ଥାପନ କରି ରହିଲେ। ତହୁ ସପ୍ତମ ଦିନରେ ଯୁଦ୍ଧ ସଂଗଠନ ହେଲା। ତହିଁରେ ଇସ୍ରାଏଲ ସନ୍ତାନଗଣ ଏକ ଦିନରେ ଅରାମିୟମାନଙ୍କର 1,00,000 ପଦାତିକ ସୈନ୍ୟ ବଦ୍ଧ କଲେ। ମାତ୍ର ଅବଶିଷ୍ଟ ସମସ୍ତେ ଅଫେକ୍କୁ ପଳାଇ ନଗରରେ ପ୍ରବେଶ କଲେ, ଆଉ ଅବଶିଷ୍ଟ 27,000 ଲୋକଙ୍କ ଉପରେ ପାଚେରୀ ପଡ଼ିଲା। ପୁଣି ବିନ୍ ହଦତ୍ ପଳାଇ ନଗରରେ ପ୍ରବେଶ କରି ଗୋଟିଏ ଭିତର କୋଠରୀକି ଗଲା। ଏଥିରେ ତାହାର ଦାସମାନେ ତାହାକୁ କହିଲେ, ଦେଖନ୍ତୁ, ଆମ୍ଭେମାନେ ଶୁଣିଅଛୁ ଯେ ଇସ୍ରାଏଲ ବଂଶୀୟ ରାଜାମାନେ ଦୟାଳୁ ଅଟନ୍ତି। ଆମ୍ଭେମାନେ ଆପଣଙ୍କୁ ବିନୟ କରୁଅଛୁ, ଆସନ୍ତୁ, ଆମ୍ଭେମାନେ କଟିରେ ଅଖା ପିନ୍ଧି ଓ ମସ୍ତକରେ ରଜୁ ବାନ୍ଧି ଇସ୍ରାଏଲର ରାଜା ନିକଟକୁ ଯାଉ, କେଜାଣି ସେ ଆପଣଙ୍କ ପ୍ରାଣ ବଞ୍ଚାଇବେ। ତେଣୁ ସେମାନେ କଟିରେ ଅଖା ଓ ମସ୍ତକରେ ରଜୁ ବାନ୍ଧି ଇସ୍ରାଏଲର ରାଜାଙ୍କ ନିକଟକୁ ଆସି କହିଲେ, ଆପଣଙ୍କ ଦାସ ବିନ୍ ହଦତ୍ କହୁଅଛି, ମୁଁ ଆପଣଙ୍କୁ ବିନୟ କରୁଅଛି, ମୋତେ ବଞ୍ଚାନ୍ତୁ। ଏଥିରେ ସେ କହିଲେ, ସେ କ'ଣ ଏ ଯାଏ ବଞ୍ଚିଅଛି? ସେ ତ ମୋର ଭାଇ। ସେତେବେଳେ ସେହି ଲୋକମାନେ ଯତ୍ନପୂର୍ବକ ନିରୀକ୍ଷଣ କରି ତାହାର ମନ ସେପରିକି ନାହିଁ ଏହା ଧରିବାକୁ ଚଞ୍ଚଳ ହେଲେ। ଆଉ ସେମାନେ କହିଲେ, ଆପଣଙ୍କ ଭ୍ରାତା ବିନ୍ ହଦତ୍? ତେବେ ସେ କହିଲେ, ତୁମେମାନେ ଯାଇ ତାହାକୁ ଆଣ। ତେଣୁ ବିନ୍ ହଦତ୍ ତାଙ୍କ ନିକଟକୁ ଆସନ୍ତେ ସେ ତାହାକୁ ରଥ ଉପରକୁ ଅଣାଇଲେ। ସେତେବେଳେ ବିନ୍ ହଦତ୍ ତାଙ୍କୁ କହିଲା, ମୋ ପିତା ଆପଣଙ୍କ ପିତାଙ୍କଠାରୁ ଯେ ଯେ ନଗର ନେଇଅଛନ୍ତି ତାହା ମୁଁ ଫେରାଇ ଦେବି। ପୁଣି ଯେପରି ମୋ ପିତା ସମରିଆରେ ସାହିମାନ କରିଥିଲେ ସେହିପରି ଆପଣ ଦମେଶକରେ ଆପଣା ପାଇଁ କରିବେ। ଏଥିରେ ଆହାବ କହିଲେ, ମୁଁ ଏହି ନିୟମରେ ତୁମ୍ଭକୁ ଛାଡ଼ିଦେବି। ତେଣୁ ସେ ତାହା ସଙ୍ଗେ ନିୟମ କରି ତାହାକୁ ଛାଡ଼ିଦେଲେ। ଅନନ୍ତର ଭବିଷ୍ୟତ ବକ୍ତାଗଣର ପୁତ୍ରମାନଙ୍କ ମଧ୍ୟରୁ କେହି ଜଣେ ସଦାପ୍ରଭୁଙ୍କ ବାକ୍ୟରେ ଆପଣା ସଙ୍ଗୀକି କହିଲା, ମୁଁ ବିନୟ କରୁଅଛି, ମୋତେ ମାର। ମାତ୍ର ସେ ଲୋକ ତାକୁ ମାରିବା ପାଇଁ ନାସ୍ତି କଲା। ତେଣୁ ସେ ତାହାକୁ କହିଲା, ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ମାନିଲ ନାହିଁ, ଏହେତୁ ଦେଖ, ତୁମ୍ଭେ ମୋ ନିକଟରୁ ପ୍ରସ୍ଥାନ କଲା କ୍ଷଣେ ସିଂହ ତୁମକୁ ବଦ୍ଧ କରିବ। ଏଥି ଉତ୍ତାରେ ସେ ପ୍ରସ୍ଥାନ କଲା କ୍ଷଣେ ସିଂହ ତାହାକୁ ଭେଟି ବଦ୍ଧ କଲା। ପୁଣି ସେ ଆଉ ଏକ ମନୁଷ୍ୟକୁ ଭେଟି କହିଲା, ବିନୟ କରୁଅଛି, ମୋତେ ମାର। ତେଣୁ ସେ ଲୋକ ତାହାକୁ ମାରିଲା ଓ ମାରି ମାରି ତାହାକୁ କ୍ଷତବିକ୍ଷତ କଲା। ଏଥିରେ ଭବିଷ୍ୟତ ବକ୍ତା ପ୍ରସ୍ଥାନ କରି ପଥରେ ରାଜାଙ୍କ ଅପେକ୍ଷାରେ ରହିଲା ଓ ଆପଣା ଚକ୍ଷୁ ଉପରେ ପାଗ ବାନ୍ଧି ଛଦ୍ମବେଶ ଧରିଲା। ତେଣୁ ରାଜା ନିକଟ ଦେଇ ଯିବାବେଳେ ସେ ଡାକ ପକାଇ ରାଜାଙ୍କୁ କହିଲା, ଆପଣଙ୍କ ଦାସ ବାହାରି ଯୁଦ୍ଧ ମଧ୍ୟକୁ ଯାଇଥିଲା, ଆଉ ଦେଖନ୍ତୁ, ଜଣେ ମନୁଷ୍ୟ ମୋ ପାଖକୁ ଫେରି ଏକ ଲୋକକୁ ଆଣି କହିଲା, ଏ ଲୋକକୁ ରଖ, ଯେବେ କୌଣସି ରୂପେ ତାହାର ସନ୍ଧାନ ନ ମିଳେ ତେବେ ତାହାର ପ୍ରାଣ ବଦଳେ ତୁମ୍ଭର ପ୍ରାଣ ଯିବ, ନହେଲେ ତୁମ୍ଭେ ଏକ ତଳନ୍ତ ରୂପା ଦେବ। ମାତ୍ର ଆପଣଙ୍କ ଦାସ ଏଣେତେଣେ କାର୍ଯ୍ୟରେ ବ୍ୟସ୍ତ ହେବାବେଳେ ସେ ଚାଲିଗଲା। ତହିଁରେ ଇସ୍ରାଏଲର ରାଜା ତାହାକୁ କହିଲେ, ତୁମ୍ଭର ସେହି ପ୍ରକାର ଦଣ୍ଡ ହେବ, ତୁମ୍ଭେ ଆପେ ତାହା ନିଷ୍ପତ୍ତି କରିଅଛ। ଏ ଉତ୍ତାରେ ସେ ଶୀଘ୍ର ଆପଣା ଚକ୍ଷୁରୁ ପାଗ କାଢ଼ି ପକାଇଲା। ତେଣୁ ସେ ଯେ ଭବିଷ୍ୟତ ବକ୍ତାମାନଙ୍କ ମଧ୍ୟରେ ଜଣେ ଏହା ଇସ୍ରାଏଲର ରାଜା ଚିହ୍ନିଲେ। ପୁଣି ଭବିଷ୍ୟତ ବକ୍ତା ତାଙ୍କୁ କହିଲା, ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଯେଉଁ ଲୋକକୁ ବିନାସ୍ୱାର୍ଥେ ବର୍ଜିତ କରିଥିଲୁ ତୁମ୍ଭେ ତାହାକୁ ଆପଣା ହସ୍ତରୁ ଛାଡ଼ିଦେଇଅଛ, ଏହେତୁ ତାହାର ପ୍ରାଣ ବଦଳେ ତୁମ୍ଭର ପ୍ରାଣ ଯିବ ଓ ତାହାର ଲୋକଙ୍କ ବଦଳେ ତୁମ୍ଭ ଲୋକମାନେ ଯିବେ। ତେଣୁ ଇସ୍ରାଏଲର ରାଜା ବିଷର୍ଣ୍ଣ ଓ ଅତୁଷ୍ଟ ହୋଇ ଆପଣା ଗୃହକୁ ଯାଇ ସମରିଆରେ ଉପସ୍ଥିତ ହେଲେ। ପ୍ରଥମ ରାଜାବଳୀ ଅଧ୍ୟାୟ 21। ଏଉତାରେ ଏହିପରି ଘଟିଲା, ଜିସ୍ରିଏଲରେ ସମରିଆର ରାଜା ଆହବଙ୍କର ଅଟ୍ଟାଳିକା ସନ୍ନିକଟରେ ଜିସ୍ରିଏଲିୟ ନାବତର ଖଣ୍ଡେ ଦ୍ରାକ୍ଷାକ୍ଷେତ୍ର ଥିଲା। ଏଣୁ ଆହବ ନାବତକୁ କହିଲେ, ମୋତେ ତୁମ୍ଭ ଦ୍ରାକ୍ଷାକ୍ଷେତ୍ର ଦିଅ, ମୁଁ ତାହା ଶାକକ୍ଷେତ୍ର କରିବି, କାରଣ ତାହା ମୋ ଗୃହ ନିକଟରେ ଅଛି, ଆଉ ମୁଁ ତହିଁ ବଦଳେ ତୁମ୍ଭକୁ ତହିଁର ଉତ୍ତମ ଏକ ଦ୍ରାକ୍ଷାକ୍ଷେତ୍ର ଦେବି, ଅବା ତୁମ୍ଭକୁ ଭଲ ଦିଶିଲେ ମୁଁ ରୂପା ମୁଦ୍ରାରେ ତହିଁର ମୂଲ୍ୟ ତୁମ୍ଭକୁ ଦେବି। ଏଥିରେ ନାବତ ଆହବଙ୍କୁ କହିଲା, ମୁଁ ଯେ ଆପଣା ପୈତୃକ ଅଧିକାର ଆପଣଙ୍କୁ ଦେବି ଏହା ସଦାପ୍ରଭୁ ନ କରନ୍ତୁ। ତେଣୁ ଆହବ ଜିସ୍ରିଏଲ ନାବତର ଉକ୍ତ କଥା ସକାଶୁ ବିଷର୍ଣ୍ଣ ଓ ଅତୁଷ୍ଟ ହୋଇ ଆପଣା ଗୃହକୁ ଆସିଲେ, କାରଣ ନାବତ କହିଥିଲା ଯେ ମୁଁ ଆପଣା ପୈତୃକ ଅଧିକାର ଆପଣଙ୍କୁ ଦେବି ନାହିଁ। ଏଣୁ ଆହବ ଆପଣା ମୁଖ ଫେରାଇ ଶଯ୍ୟାରେ ପଡ଼ି ଭୋଜନ କରିବାକୁ ଅସମତ ହେଲେ। ମାତ୍ର ତାଙ୍କ ଭାର୍ଯ୍ୟା ଇସେବଲ ତାଙ୍କ ନିକଟକୁ ଆସି କହିଲା, ତୁମ୍ଭ ମନ କାହିଁକି ଏଡ଼େ ଦୁଃଖିତ ଯେ ତୁମ୍ଭେ ଭୋଜନ କରୁନା? ତେବେ ସେ ତାହାକୁ କହିଲେ, ମୁଁ ଜିଶ୍ରିଏଲିଓ ନାବତକୁ କହିଲି, ତୁମ୍ଭେ ରୂପାମୁଦ୍ରା ନେଇ ମୋତେ ତୁମ୍ଭ ଦ୍ରାକ୍ଷାକ୍ଷେତ୍ର ଦିଅ, ଅବା ଯେବେ ତୁମ୍ଭ ସନ୍ତୋଷ ହୁଏ ତେବେ ମୁଁ ତୁମ୍ଭକୁ ତହିଁ ବଦଳେ ଆଉ ଏକ ଦ୍ରାକ୍ଷାକ୍ଷେତ୍ର ଦେବି। ମାତ୍ର ସେ ଉତ୍ତର କଲା, ମୁଁ ତୁମ୍ଭକୁ ଆପଣା ଦ୍ରାକ୍ଷାକ୍ଷେତ୍ର ଦେବି ନାହିଁ। ତେଣୁ ତାଙ୍କର ଭାର୍ଯ୍ୟା ଇସେବଲ ତାଙ୍କୁ କହିଲା, ତୁମେ କ'ଣ ଏବେ ଇସ୍ରାଏଲ୍ର ରାଜ୍ୟ ଉପରେ କର୍ତ୍ତୃତ୍ୱ କରୁନା? ଉଠ, ଭୋଜନ କର ଓ ତୁମ୍ଭ ମନ ଆନନ୍ଦିତ ହେଉ, ମୁଁ ତୁମ୍ଭକୁ ଜିଶ୍ରିଏଲିଓ ନାବତର ଦ୍ରାକ୍ଷାକ୍ଷେତ୍ର ଦେବି। ତେଣୁ ସେ ଆହାବଙ୍କ ନାମରେ ପତ୍ର ଲେଖି ଓ ତାଙ୍କର ମୁଦ୍ରାରେ ମୁଦ୍ରାଙ୍କିତ କରି ନାବତର ନଗରସ୍ଥ ଓ ତାହାର ପ୍ରତିବେଶୀ ପ୍ରାଚୀନ ଓ ପ୍ରଧାନ ଲୋକମାନଙ୍କ ନିକଟକୁ ସେହି ପତ୍ର ପଠାଇଲା। ପୁଣି ସେହି ପତ୍ରରେ ସେ ଏହା ଲେଖିଥିଲା, ଯଥା ଉପବାସର ଘୋଷଣା କର ଓ ଲୋକମାନଙ୍କ ମଧ୍ୟରେ ନାବତକୁ ଉଚ୍ଚସ୍ଥାନରେ ବସାଅ, ଆଉ ତାହା ସମ୍ମୁଖରେ ପାପଧମ ସନ୍ତାନ ଦୁଇ ମନୁଷ୍ୟକୁ ବସାଅ ଓ ସେମାନେ ତାହା ବିରୁଦ୍ଧରେ ସାକ୍ଷ୍ୟ ଦେଇ କହନ୍ତୁ, ତୁମ୍ଭେ ପରମେଶ୍ୱରଙ୍କୁ ଓ ରାଜାଙ୍କୁ ଅଭିଶାପ ଦେଇଅଛ, ତୟ ଉତ୍ତାରେ ତାହାକୁ ବାହାରକୁ ନେଇ ପ୍ରସ୍ତରାଘାତ କରି ବଦ୍ଧ କର। ତେଣୁ ନାବତର ନଗରସ୍ଥ ଲୋକମାନଙ୍କୁ, ଅର୍ଥାତ୍ ତାହାର ନଗର ନିବାସୀ ପ୍ରାଚୀନ ଓ ପ୍ରଧାନବର୍ଗଙ୍କୁ ଇସେବଲ ଯେପରି କହି ପଠାଇଥିଲା ଓ ତାହାର ପ୍ରେରିତ ପତ୍ରରେ ଯେପରି ଲେଖାଥିଲା, ତଦନୁସାରେ ସେମାନେ କର୍ମ କଲେ। ସେମାନେ ଉପବାସର ଘୋଷଣା କଲେ ଓ ନାବତକୁ ଲୋକମାନଙ୍କ ମଧ୍ୟରେ ଉଚ୍ଚସ୍ଥାନରେ ବସାଇଲେ, ଆଉ ପାପାଧମ ସନ୍ତାନ ଦୁଇ ମନୁଷ୍ୟ ଆସି ତାହା ସମ୍ମୁଖରେ ବସିଲେ। ପୁଣି ସେହି ପାପାଧମ ମନୁଷ୍ୟମାନେ ଲୋକମାନଙ୍କ ସାକ୍ଷାତରେ ନାବତ ବିରୁଦ୍ଧରେ ସାକ୍ଷ୍ୟ ଦେଇ କହିଲେ, ନାବତ ପରମେଶ୍ୱରଙ୍କୁ ଓ ରାଜାଙ୍କୁ ଅଭିଶାପ ଦେଇଅଛି। ତେଣୁ ସେମାନେ ତାହାକୁ ନଗରର ବାହାରକୁ ନେଇଯାଇ ପ୍ରସ୍ତରାଘାତ କରି ବଧ କଲେ। ତହିଁ ଉତ୍ତାରେ ସେମାନେ ଇସେବଲ ନିକଟକୁ କହି ପଠାଇଲେ, ନାବତ ପ୍ରସ୍ତରାଘାତରେ ମରିଅଛି। ଏଥିରେ ଇସେବଲ ପ୍ରସ୍ତରାଘାତରେ ନାବତର ମରିଥିବା ବିଷୟ ଶୁଣନ୍ତେ, ଇସେବଲ ଆହବଙ୍କୁ କହିଲା, ଉଠ, ଜିଶ୍ରିଏଲିଓ ନାବତ ରୂପାମୁଦ୍ରାରେ ତୁମ୍ଭକୁ ଯେଉଁ ଦ୍ରାକ୍ଷାକ୍ଷେତ୍ର ଦେବାକୁ ନାସ୍ତି କଲା ତାହା ଅଧିକାରରେ ଆଣ, କାରଣ ନାବତ ଜୀବିତ ନାହିଁ, ମାତ୍ର ମଲାଣି। ସେତେବେଳେ ଆହାବ ନାବତର ମରଣ କଥା ଶୁଣନ୍ତେ, ଆହାବ ଉଠି ଜିଶ୍ରିଏଲିଓ ନାବତର ଦ୍ରାକ୍ଷାକ୍ଷେତ୍ର ଅଧିକାରରେ ଆଣିବା ପାଇଁ ଗଲେ। ଅନନ୍ତର ତିସ୍ବିୟ ଏଲିଓଙ୍କ ନିକଟରେ ସଦାପ୍ରଭୁଙ୍କର ବାକ୍ୟ ଉପସ୍ଥିତ ହେଲା, ଯଥା, ଉଠ, ସମରିଆ ନିବାସୀ ଇସ୍ରାଏଲ୍ର ରାଜା ଆହାବ ସଙ୍ଗେ ସାକ୍ଷାତ କରିବାକୁ ଯାଅ, ଦେଖ ସେ ନାବତର ଦ୍ରାକ୍ଷାକ୍ଷେତ୍ରରେ ଅଛି, ସେ ତାହା ଅଧିକାରରେ ଆଣିବା ପାଇଁ ସେ ସ୍ଥାନକୁ ଯାଇଅଛି। ଏହେତୁ ତୁମ୍ଭେ ତାହାକୁ କହିବ, ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ କି ବଧ କରିଅଛ ଓ ଅଧିକାର ମଧ୍ୟ ଆତ୍ମସାତ କରିଅଛ? ଆହୁରି ତୁମ୍ଭେ ତାହାକୁ କହିବ, ସଦାପ୍ରଭୁ ଏହି କଥା କହନ୍ତି, ଯେଉଁ ସ୍ଥାନରେ କୁକୁରମାନେ ନାବତର ରକ୍ତ ଚାଟି ଖାଇଲେ ସେହି ସ୍ଥାନରେ କୁକୁରମାନେ ତୁମ୍ଭର ରକ୍ତ ମଧ୍ୟ ଚାଟି ଖାଇବେ। ତେଣୁ ଆହାବ ଏଲିଓଙ୍କୁ କହିଲେ, ହେ ମୋହର ଶତ୍ରୁ, ତୁମେ କ'ଣ ମୋତେ ପାଇଲ? ତେଣୁ ସେ ଉତ୍ତର କଲେ, ମୁଁ ତୁମ୍ଭକୁ ପାଇଲି, ଯେହେତୁ ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦକର୍ମ କରିବା ପାଇଁ ତୁମ୍ଭେ ଆପଣଙ୍କୁ ବିକିଅଛ, ଦେଖ ମୁଁ ତୁମ୍ଭ ପ୍ରତି ଅମଙ୍ଗଳ ଘଟାଇବି ଓ ତୁମ୍ଭକୁ ନିଃଶେଷ ରୂପେ ଝାଟୋଇ ଦେବି। ପୁଣି ଇସ୍ରାଏଲ ମଧ୍ୟରେ ବଧ ବା ମୁକ୍ତ ପ୍ରତ୍ୟେକ ପୁସନ୍ତାନକୁ ଆହାବଠାରୁ ଉଚ୍ଛିନ୍ନ କରିବି। ପୁଣି ତୁମ୍ଭେ ଯେଉଁ ବିରକ୍ତିଜନକ କର୍ମ ଦ୍ୱାରା ମୋତେ ବିରକ୍ତ କରିଅଛ ଓ ଇସ୍ରାଏଲକୁ ପାପ କରାଇଅଛ, ତହିଁ ନିମନ୍ତେ ମୁଁ ତୁମ୍ଭ ବଂଶକୁ ନବାଟର ପୁତ୍ର ଜାରବ୍ୟାମର ବଂଶତୁଲ୍ୟ ଓ ଅହିଅର ପୁତ୍ର ବାସାର ବଂଶତୁଲ୍ୟ କରିବି। ଆଉ ଇସେବଲ ବିଷୟରେ ମଧ୍ୟ ସଦାପ୍ରଭୁ କହୁଅଛନ୍ତି, ଜିଶ୍ରିଏଲର ଗଡ଼ପାଚେରୀ ନିକଟରେ କୁକୁରମାନେ ଇସେବଲକୁ ଖାଇବେ, ଆହାବର ଯେଉଁ ଲୋକ ନଗରରେ ମରିବ କୁକୁରମାନେ ତାହାକୁ ଖାଇବେ, ପୁଣି ଯେଉଁ ଲୋକ କ୍ଷେତ୍ରରେ ମରିବ ଆକାଶର ପକ୍ଷୀଗଣ ତାହାକୁ ଖାଇବେ। ଯେପରି ଏହି ଆହାବ ଆପଣା ଭାର୍ଯ୍ୟା ଇସେବଲ ଦ୍ୱାରା ପ୍ରବର୍ତ୍ତିତ ହୋଇ ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦକର୍ମ କରିବା ପାଇଁ ଆପଣଙ୍କୁ ବିକ୍ରୟ କଲେ, ସେପରି ଆଉ କେହି କରିନାହିଁ। ସଦାପ୍ରଭୁ ଯେଉଁ ଇମରୀୟମାନଙ୍କୁ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରୁ ଦୂର କରିଦେଲେ, ସେମାନଙ୍କ ସମସ୍ତ କ୍ରିୟାନୁସାରେ ସେ ପ୍ରତିମାଗଣର ଅନୁଗାମୀ ହୋଇ ଅତିଶୟ ଘୃଣାଯୋଗ୍ୟ କର୍ମ କଲେ। ଆହାବ ଏହିସବୁ କଥା ଶୁଣନ୍ତେ ଆପଣା ବସ୍ତ୍ର ଚିରିଲେ ଓ ଆପଣା ଦେହରେ ଅଖା ପିନ୍ଧି ଉପବାସ କରି ଅଖାରେ ଶୋଇଲେ, ପୁଣି ଧୀରେ ଧୀରେ ଚାଲିଲେ। ତେଣୁ ତିସ୍ବିୟ ଏଲିଓଙ୍କ ନିକଟରେ ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା, ଯଥା, ଆହାବ ଆମ୍ଭ ସାକ୍ଷାତରେ କିପରି ଆପଣଙ୍କୁ ନମ୍ର କରୁଅଛି, ଏହା କି ତୁମ୍ଭେ ଦେଖୁଅଛ? ସେ ଆମ୍ଭ ସାକ୍ଷାତରେ ଆପଣଙ୍କୁ ନମ୍ର କରିବା ହେତୁରୁ ଆମ୍ଭେ ତାହାର ସମୟରେ ସେହି ଅମଙ୍ଗଳ ଘଟାଇବା ନାହିଁ, ମାତ୍ର ତାହାର ପୁତ୍ରର ସମୟରେ ତାହାର ବଂଶ ପ୍ରତି ଏହି ଅମଙ୍ଗଳ ଘଟାଇବା। ପ୍ରଥମ ରାଜାବଳୀ ଅଧ୍ୟାୟ 22। ଅନନ୍ତର ଅରାମ ଓ ଇସ୍ରାଏଲ ଯୁଦ୍ଧ ନ କରି 3 ବର୍ଷ ପର୍ଯ୍ୟନ୍ତ କ୍ଷାନ୍ତ ରହିଲେ। ତେଣୁ ତୃତୀୟ ବର୍ଷରେ ଜିହୁଦାର ରାଜା ଜିହୋସାଫଟ ଇସ୍ରାଏଲର ରାଜାଙ୍କ ନିକଟକୁ ଆସିଲେ। ଏଥିରେ ଇସ୍ରାଏଲର ରାଜା ଆପଣା ଦାସମାନଙ୍କୁ କହିଲେ, ରାମୋତ ଗିଲିୟତ ଯେ ଆମ୍ଭମାନଙ୍କର ଅଟେ, ଏହା କ'ଣ ତୁମେମାନେ ଜାଣ ନାହିଁ? ତଥାପି ଆମ୍ଭେମାନେ ତୁନି ହୋଇ ରହି ଅରାମର ରାଜା ହସ୍ତରୁ ତାହା ନେଉନାହୁଁ। ପୁଣି ସେ ଜିହୋସାଫଟକୁ କହିଲେ, ତୁମ୍ଭେ କ'ଣ ଯୁଦ୍ଧ କରିବା ପାଇଁ ମୋ ସଙ୍ଗେ ରାମୋତ ଗିଲିୟତକୁ ଯିବ? ତେଣେ ଜିଓସାପଟ ଇସ୍ରାଏଲ ରାଜାଙ୍କୁ କହିଲା, ମୁଁ ତୁମ୍ଭ ପରି, ମୋର ଲୋକ ତୁମ୍ଭ ଲୋକ ପରି, ମୋର ଅଶ୍ୱ ତୁମ୍ଭ ଅଶ୍ୱ ପରି। ଆହୁରି ଜିଓସାଫଟ ଇସ୍ରାଏଲର ରାଜାଙ୍କୁ କହିଲେ, ମୁଁ ବିନୟ କରୁଛି, ଆଜି ସଦାପ୍ରଭୁଙ୍କ ବାକ୍ୟ ପଚାର। ତେବେ ଇସ୍ରାଏଲର ରାଜା ଭବିଷ୍ୟତ ବକ୍ତାମାନଙ୍କର ଉଣାଧିକ 400 ଲୋକ ଏକତ୍ର କରି ସେମାନଙ୍କୁ ପଚାରିଲେ, ମୁଁ ରାମତ ଗିଲିୟଦ ବିରୁଦ୍ଧରେ ଯୁଦ୍ଧ କରିବାକୁ ଯିବି କି, କ୍ଷାନ୍ତ ହେବି? ତେଣୁ ସେମାନେ କହିଲେ, ଯାଆନ୍ତୁ, କାରଣ ପ୍ରଭୁ ମହାରାଜାଙ୍କ ହସ୍ତରେ ତାହା ସମର୍ପଣ କରିବେ। ମାତ୍ର ଜିହୋସାଫଟ କହିଲେ, ଏମାନଙ୍କ ଛଡ଼ା ଯାହାକୁ ଆମ୍ଭେମାନେ ପଚାରିପାରୁ, ସଦାପ୍ରଭୁଙ୍କର ଏପରି ଭବିଷ୍ୟତ ବକ୍ତା କି କେହି ଏଠାରେ ନାହିଁ? ତହିଁରେ ଇସ୍ରାଏଲର ରାଜା ଜିହୋସାଫଟଙ୍କୁ କହିଲେ, ଆଉ ଏକ ଜଣ ଅଛି ଯାହାଦ୍ୱାରା ଆମ୍ଭେମାନେ ସଦାପ୍ରଭୁଙ୍କୁ ପଚାରିପାରୁ, ସେ ଇମ୍ଲର ପୁତ୍ର ମିଖାୟ। ମାତ୍ର ମୁଁ ତାହାକୁ ଘୃଣା କରେ, କାରଣ ସେ ମୋ ବିଷୟରେ ଅମଙ୍ଗଳ ବିନା ମଙ୍ଗଳର ଭବିଷ୍ୟତ ବାକ୍ୟ ପ୍ରଚାର କରେ ନାହିଁ। ତେଣୁ ଜିଓସାଫଟ କହିଲେ, ରାଜା ଏପରି ନ କହନ୍ତୁ। ସେତେବେଳେ ଇସ୍ରାଏଲର ରାଜା ଏକ ଅଧ୍ୟକ୍ଷକୁ ଡାକି କହିଲେ, ଇମ୍ଲର ପୁତ୍ର ମିଖାୟକୁ ଶୀଘ୍ର ଆଣ। ଏଥିମଧ୍ୟରେ ଇସ୍ରାଏଲର ରାଜା ଓ ଜିହୁଦାର ରାଜା ଜିଓସାଫଟ ଆପଣମାନଙ୍କ ରାଜବସ୍ତ୍ର ପିନ୍ଧି ସମରିଆର ଦ୍ୱାର ପ୍ରବେଶ ସ୍ଥାନ ନିକଟବର୍ତ୍ତୀ ମେଲାରେ ଆପଣାପଣା ସିଂହାସନରେ ବସିଥିଲେ, ଆଉ ସେମାନଙ୍କ ସମ୍ମୁଖରେ ଭବିଷ୍ୟତ ବକ୍ତା ସମସ୍ତେ ଭବିଷ୍ୟତ ବାକ୍ୟ ପ୍ରଚାର କରୁଥିଲେ। ଆଉ କନାନର ପୁତ୍ର ସିଦିକିୟ ଲୌହମୟ ଶୃଙ୍ଗମାନ ନିର୍ମାଣ କରି କହିଲା, ସଦାପ୍ରଭୁ ଏହି କଥା କହନ୍ତି, ଏତଦ୍ୱାରା ଆପଣ ଅରାମ୍ୟମାନଙ୍କୁ ସଂହାର କରିବା ପର୍ଯ୍ୟନ୍ତ ଭୁସି ପକାଇବେ। ତହିଁରେ ସବୁ ଭବିଷ୍ୟତ ବକ୍ତା ତଦ୍ରୁପ ଭବିଷ୍ୟତ ବାକ୍ୟ ପ୍ରଚାର କରି କହିଲେ, ରାମତ ଗିଲିୟଦକୁ ଯାଇ କୃତକାର୍ଯ୍ୟ ହେଉନ୍ତୁ, କାରଣ ସଦାପ୍ରଭୁ ତାହା ମହାରାଜାଙ୍କ ହସ୍ତରେ ସମର୍ପଣ କରିବେ। ଯେଉଁ ଦୂତ ମିଖାୟକୁ ଡାକିବାକୁ ଯାଇଥିଲା ସେ ତାହାକୁ କହିଲା, ଦେଖ, ଭବିଷ୍ୟତ ବକ୍ତାମାନଙ୍କର ବାକ୍ୟ ଏକ ମୁଖରେ ରାଜାଙ୍କର ମଙ୍ଗଳ ପ୍ରକାଶ କରୁଅଛି, ମୁଁ ବିନୟ କରୁଅଛି ତୁମ୍ଭର ବାକ୍ୟ ସେମାନଙ୍କର ଜଣଙ୍କର ବାକ୍ୟ ତୁଲ୍ୟ ହେଉ, ଆଉ ତୁମ୍ଭେ ମଙ୍ଗଳର କଥା କୁହ। ତେଣୁ ମିଖାୟ କହିଲା, ସଦାପ୍ରଭୁ ଜୀବତ ଥିବା ପ୍ରମାଣେ ସଦାପ୍ରଭୁ ମୋତେ ଯାହା କହିବେ ମୁଁ ତାହା ହିଁ କହିବି। ଏଉତାରେ ମିଖାୟ ରାଜାଙ୍କ ନିକଟକୁ ଆସନ୍ତେ ରାଜା ତାହାକୁ କହିଲେ, ମିଖାୟ, ଆମେମାନେ ଯୁଦ୍ଧ କରିବା ପାଇଁ ରାମତ ଗିଲିୟଦକୁ ଯିବା କି କ୍ଷାନ୍ତ ହେବା? ତହିଁରେ ସେ ଉତ୍ତର କଲା, ଯାଆନ୍ତୁ, କୃତକାର୍ଯ୍ୟ ହୁଅନ୍ତୁ, ସଦାପ୍ରଭୁ ତାହା ମହାରାଜାଙ୍କ ହସ୍ତରେ ସମର୍ପଣ କରିବେ। ତେଣୁ ରାଜା ତାହାକୁ କହିଲେ, ତୁମେ ସଦାପ୍ରଭୁଙ୍କ ନାମରେ ସତ୍ୟ ବିନୁ ଆଉ କିଛି ମୋତେ ନ କୁହ ବୋଲି ମୁଁ କେତେଥର ତୁମ୍ଭକୁ ଶପଥ କରାଇବି? ଏଥିରେ ସେ କହିଲା, ମୁଁ ସମଗ୍ର ଇସ୍ରାଏଲକୁ ଅରକ୍ଷକ ମେଷପଲ ତୁଲ୍ୟ ପର୍ବତମାନରେ ଛିନ୍ନ ଭିନ୍ନ ଦେଖିଲି। ଆଉ ସଦାପ୍ରଭୁ କହିଲେ, ଏମାନଙ୍କର କର୍ତ୍ତା ନାହିଁ, ଏମାନେ ପ୍ରତ୍ୟେକ କୁଶଳରେ ଆପଣ ଆପଣା ଗୃହକୁ ଫେରିଯାଆନ୍ତୁ। ତେଣୁ ଇସ୍ରାଏଲର ରାଜା ଜିହୋସାଫଟଙ୍କୁ କହିଲେ, ଏ ଆମ୍ଭ ବିଷୟରେ ଅମଙ୍ଗଳ ବିନା ମଙ୍ଗଳର ଭବିଷ୍ୟତ ବାକ୍ୟ ପ୍ରଚାର କରିବ ନାହିଁ ବୋଲି କି ମୁଁ ତୁମ୍ଭକୁ କହିଲି ନାହିଁ? ପୁଣି ମିଖାୟ କହିଲା, ଏହେତୁ ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ଶୁଣ, ମୁଁ ସଦାପ୍ରଭୁଙ୍କୁ ତାହାଙ୍କ ସିଂହାସନରେ ଉପବିଷ୍ଟ ଓ ତାହାଙ୍କ ଦକ୍ଷିଣ ଓ ବାମ ହସ୍ତରେ ତାହାଙ୍କ ନିକଟରେ ସ୍ୱର୍ଗୀୟ ସମୁଦାୟ ସୈନ୍ୟଙ୍କୁ ଉଭା ହେବାର ଦେଖିଲି। ତହିଁରେ ସଦାପ୍ରଭୁ କହିଲେ, ଆହାବ ଯେପରି ରାମତ ଗିଲିୟଦକୁ ଯାଇ ପତିତ ହେବ, ଏଥିପାଇଁ କିଏ ତାହାକୁ ଫୁସଲାଇବ? ତହିଁରେ ଜଣେ ଏ ପ୍ରକାର, ଅନ୍ୟ ଜଣେ ସେ ପ୍ରକାର କହିଲେ। ତହିଁ ଉତାରେ ଏକ ଆତ୍ମା ବାହାରି ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହୋଇ କହିଲା, ମୁଁ ତାହାକୁ ଫୁସଲାଇବି। ତେଣୁ ସଦାପ୍ରଭୁ ତାହାକୁ କହିଲେ, କାହିଁରେ? ସେ କହିଲା, ମୁଁ ଯାଇ ତାହାର ସମସ୍ତ ଭବିଷ୍ୟତ ବକ୍ତାଙ୍କ ମୁଖରେ ମିଥ୍ୟାବାଦୀ ଆତ୍ମା ଦେବି। ତେବେ ସେ କହିଲେ, ତୁମ୍ଭେ ତାହାକୁ ଫୁସଲାଇବ, ମଧ୍ୟ କୃତକାର୍ଯ୍ୟ ହେବ, ଯାଅ ସେପରି କର। ଏହେତୁ ଦେଖ, ସଦାପ୍ରଭୁ ତୁମ୍ଭର ଏ ସମସ୍ତ ଭବିଷ୍ୟତ ବକ୍ତାଙ୍କ ମୁଖରେ ମିଥ୍ୟାବାଦୀ ଆତ୍ମା ଦେଇଅଛନ୍ତି, ସଦାପ୍ରଭୁ ତୁମ୍ଭ ବିଷୟରେ ଅମଙ୍ଗଳର କଥା କହିଅଛନ୍ତି। ସେତେବେଳେ କନାନର ପୁତ୍ର ସିଦ୍ଧିକୀୟ ନିକଟକୁ ଆସି ମିଖାୟର ଗାଲରେ ଚାପୁଡ଼ା ମାରି କହିଲା, ସଦାପ୍ରଭୁଙ୍କ ଆତ୍ମା ତତେ କହିବା ପାଇଁ ମୋଠାରୁ କେଉଁ ବାଟେ ଗଲେ? ତହିଁରେ ମିଖାୟ କହିଲା, ଦେଖ, ଯେଉଁଦିନ ତୁମ୍ଭେ ଆପଣଙ୍କୁ ଲୁଚାଇବା ପାଇଁ ଗୋଟିଏ ଭିତର କୋଠରୀକି ଯିବ, ସେହିଦିନ ତାହା ଜାଣିବ। ପୁଣି ଇସ୍ରାଏଲର ରାଜା କହିଲେ, ମିଖାୟକୁ ଧରି ନଗରାଧ୍ୟକ୍ଷ ଆମନର ଓ ରାଜପୁତ୍ର ଜୟାସର ନିକଟକୁ ଫେରାଇ ନିଅ। ପୁଣି କୁହ, ରାଜା ଏହି କଥା କହନ୍ତି, ଏଇଟାକୁ କାରାଗାରରେ ରଖ ଓ ମୁଁ କୁଶଳରେ ଫେରିଆସିବା ପର୍ଯ୍ୟନ୍ତ ତାକୁ ଦୁଃଖରୂପ ଅନ୍ନ ଓ ଦୁଃଖରୂପ ଜଳ ଖୁଆଅ। ତହିଁରେ ମିଖାୟ କହିଲା, ଯେବେ ତୁମେ କୁଶଳରେ ଫେରିଆସ, ତେବେ ସଦାପ୍ରଭୁ ମୋ ଦ୍ୱାରା କହିନାହାନ୍ତି? ଆହୁରି ସେ କହିଲା, ହେ ଲୋକମାନେ, ତୁମ୍ଭେ ସମସ୍ତେ ଶୁଣ, ଅନନ୍ତର ଇସ୍ରାଏଲର ରାଜା ଓ ଜିହୁଦାର ଜିହୋସାଫଟ ରାଜା ରାମତ ଗିଲିୟଦକୁ ଗଲେ। ପୁଣି ଇସ୍ରାଏଲର ରାଜା ଜିହୋସାଫଟକୁ କହିଲେ, ମୁଁ ଛଦ୍ମବେଶ ଧରି ଯୁଦ୍ଧକୁ ଯିବି, ମାତ୍ର ତୁମ୍ଭେ ଆପଣା ରାଜବସ୍ତ୍ର ପିନ୍ଧ। ଆଉ ଇସ୍ରାଏଲର ରାଜା ଛଦ୍ମବେଶ ଧରି ଯୁଦ୍ଧକୁ ଗଲେ। ମାତ୍ର ଅରାମର ରାଜା ଆପଣାର 32 ରଥାଧ୍ୟକ୍ଷଙ୍କୁ ଆଜ୍ଞା ଦେଇ କହିଥିଲେ, ତୁମେମାନେ କେବଳ ଇସ୍ରାଏଲର ରାଜା ଛଡ଼ା ସାନ କି ବଡ଼ କାହା ସଙ୍ଗେ ଯୁଦ୍ଧ ନ କର। ଏହେତୁ ରଥାଧ୍ୟକ୍ଷମାନେ ଜିହୋସାଫଟକୁ ଦେଖି କହିଲେ, ଏ ଅବଶ୍ୟ ଇସ୍ରାଏଲର ରାଜା, ଆଉ ସେମାନେ ତାଙ୍କ ସଙ୍ଗେ ଯୁଦ୍ଧ କରିବା ପାଇଁ ତାଙ୍କ ଆଡ଼କୁ ଫେରିଲେ। ତହିଁରେ ଜିହସାପ ଡାକ ପକାଇଲେ। ତେଣୁ ସେ ଇସ୍ରାଏଲର ରାଜା ନୁହନ୍ତି ବୋଲି ରଥାଧ୍ୟକ୍ଷମାନେ ଦେଖି ତାଙ୍କୁ ଗୋଡ଼ାଇବାରୁ ଫେରିଗଲେ। ଏପରି ସମୟରେ ଜଣେ ସନ୍ଧାନ ବିନା ଧନୁର୍ଗୁଣ ଟାଣି ଇସ୍ରାଏଲର ରାଜାଙ୍କ ସାଞ୍ଜୁଆର ଯୋଡ଼ ମଧ୍ୟରେ ଆଘାତ କଲା। ତେଣୁ ସେ ଆପଣା ସାରଥିକି କହିଲେ, ତୁମ୍ଭେ ଆପଣା ହାତ ଫେରାଇ ସୈନ୍ୟ ମଧ୍ୟରୁ ମୋତେ ନେଇଯାଅ, କାରଣ ମୁଁ ଅତିଶୟ ଆଘାତ ପାଇଲି। ସେଦିନ ଯୁଦ୍ଧ ପ୍ରବଳ ହେଲା, ପୁଣି ଲୋକମାନେ ଅରାମ୍ୟମାନଙ୍କ ସମ୍ମୁଖରେ ରାଜାଙ୍କୁ ତାଙ୍କର ରଥରେ ଠିଆ କରି ରଖିଲେ, ଆଉ ସେ ସନ୍ଧ୍ୟାବେଳେ ମଲେ, ପୁଣି ତାଙ୍କର କ୍ଷତର ରକ୍ତ ରଥ ଗର୍ଭରେ ବହି ପଡ଼ିଲା। ଆଉ ପ୍ରତ୍ୟେକ ଆପଣା ନଗରକୁ ଓ ଆପଣା ଦେଶକୁ ଯାଅ, ଏହି ଡାକ ପ୍ରାୟ ସୂର୍ଯ୍ୟାସ୍ତ ସମୟରେ ସୈନ୍ୟମାନଙ୍କର ସର୍ବତ୍ର ବ୍ୟାପିଗଲା। ଏହି ରୂପେ ରାଜା ମଲେ ଓ ସମରିଆକୁ ଅଣାଗଲେ। ପୁଣି ଲୋକମାନେ ରାଜାଙ୍କୁ ସମରିଆରେ କବର ଦେଲେ, ଆଉ ସେମାନେ ସମରିଆର ପୁଷ୍କରିଣୀ ନିକଟରେ ରଥ ଧୋଇଲେ। ତହିଁରେ ସଦାପ୍ରଭୁଙ୍କ ଉକ୍ତ ବାକ୍ୟାନୁସାରେ କୁକୁରମାନେ ତାଙ୍କର ରକ୍ତ ଚାଟି ଖାଇଲେ। ଏହି ସ୍ଥାନରେ ବେଶ୍ୟାମାନେ ସ୍ନାନ କରନ୍ତି। ଏହି ଆହବଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା ଓ ତାଙ୍କର ନିର୍ମିତ ହସ୍ତିଦନ୍ତମୟ ଗୃହ ଓ ଯେ ଯେ ନଗର ସେ ନିର୍ମାଣ କରିଥିଲେ, ତାହା ସବୁ କ'ଣ ଇସ୍ରାଏଲ ରାଜାଗଣଙ୍କର ଇତିହାସ ପୁସ୍ତକରେ ଲେଖା ନାହିଁ? ଏହି ରୂପେ ଆହାବ ଆପଣା ପିତୃଗଣ ସହିତ ଶୟନ କଲେ ଓ ତାଙ୍କର ପୁତ୍ର ଅହସିୟ ତାଙ୍କର ପଦରେ ରାଜ୍ୟ କଲେ। ଇସ୍ରାଏଲର ରାଜା ଆହାବଙ୍କର ଅଧିକାରର ଚତୁର୍ଥ ବର୍ଷରେ ଆସାଙ୍କର ପୁତ୍ର ଜିହୋସାଫଟ ଜିହୁଦା ଉପରେ ରାଜ୍ୟ କରିବାକୁ ଆରମ୍ଭ କଲେ। ରାଜ୍ୟ କରିବାର ଆରମ୍ଭରେ ଜିହୋସାଫଟଙ୍କର ବୟସ 35 ବର୍ଷ ହୋଇଥିଲା ଓ ସେ ଜେରୁସାଲେମରେ 25 ବର୍ଷ ରାଜ୍ୟ କଲେ। ତାଙ୍କର ମାତାର ନାମ ଅସୁବା, ସେ ସିଲିର କନ୍ୟା। ଜିହୋସାଫଟ ଆପଣା ପିତା ଆସାଙ୍କର ସମସ୍ତ ପଥରେ ଚାଲିଲେ। ସେ ତହିଁରୁ ବିମୁଖ ନହୋଇ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ଯଥାର୍ଥ ତାହା କଲେ, ତଥାପି ଉଚ୍ଚସ୍ଥଳୀମାନ ଉଚ୍ଛିନ୍ନ ନହିଲା। ଲୋକମାନେ ସେ ସମୟରେ ହିଁ ଉଚ୍ଚସ୍ଥଳୀମାନରେ ବଳିଦାନ କଲେ ଓ ଧୂପ ଜଳାଇଲେ। ପୁଣି ଜିହୋସାଫଟ ଇସ୍ରାଏଲର ରାଜାଙ୍କ ସଙ୍ଗେ ସନ୍ଧି ସ୍ଥାପନ କଲେ। ଏହି ଜିହୋସାଫଟଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ପ୍ରକାଶିତ ପରାକ୍ରମ ଓ ସେ କି ପ୍ରକାର ଯୁଦ୍ଧ କଲେ, ତାହା ସବୁ କ'ଣ ଜିହୁଦାର ରାଜାମାନଙ୍କର ଇତିହାସ ପୁସ୍ତକରେ ଲେଖା ନାହିଁ? ତାଙ୍କର ପିତା ଆସାଙ୍କର ସମୟରେ ଯେଉଁ ସଦୋମୀମାନେ ଅବଶିଷ୍ଟ ରହିଥିଲେ, ସେମାନଙ୍କୁ ସେ ଦେଶରୁ ଦୂର କରିଦେଲେ। ସେ ସମୟରେ ଇଦମରେ କେହି ରାଜା ନଥିଲା, ଜଣେ ପ୍ରତିନିଧି ରାଜ୍ୟ କଲା। ଜିହୋସାଫଟ ସୁନା ପାଇଁ ଓଫିରକୁ ଯିବା ସକାଶେ ତର୍ସିସ୍ର ଜାହାଜମାନ ନିର୍ମାଣ କଲେ, ମାତ୍ର ତାହା ସବୁ ଗଲା ନାହିଁ, କାରଣ ଇତ୍ସିଓନ୍ ଗେବରରେ ଜାହାଜମାନ ଭାଙ୍ଗିଗଲା। ତେବେ ଆହାବଙ୍କର ପୁତ୍ର ଅହସିୟ ଜିହୋସାଫଟକୁ କହିଲେ, ମୋ ଦାସମାନେ ତୁମ୍ଭ ଦାସମାନଙ୍କ ସଙ୍ଗେ ଜାହାଜରେ ଯାଆନ୍ତୁ, ମାତ୍ର ଜିହୋସାଫଟ ସମ୍ମତ ହେଲେ ନାହିଁ। ଅନନ୍ତର ଜିହୋସାଫଟ ଆପଣା ପିତୃଗଣ ସହିତ ଶୟନ କରି ଆପଣା ପୂର୍ବପୁରୁଷ ଦାଉଦଙ୍କର ନଗରରେ ଆପଣା ପିତୃଲୋକଙ୍କ ସହିତ କବରପ୍ରାପ୍ତ ହେଲେ। ତେଣୁ ତାଙ୍କର ପୁତ୍ର ଜିହୋରାମ ତାଙ୍କର ପଦରେ ରାଜ୍ୟ କଲେ। ଜିହୁଦାର ରାଜା ଜିହୋସାଫଟଙ୍କର ଅଧିକାରର 17 ବର୍ଷରେ ଆହାବଙ୍କର ପୁତ୍ର ଅହସିୟ ସମରିଆରେ ଇସ୍ରାଏଲ ଉପରେ ରାଜ୍ୟ କରିବାକୁ ଆରମ୍ଭ କଲେ ଓ ସେ ଇସ୍ରାଏଲ ଉପରେ 2 ବର୍ଷ ରାଜ୍ୟ କଲେ। ଆଉ ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ ଓ ସେ ଆପଣା ପିତାଙ୍କର ପଥରେ ଓ ଆପଣା ମାତାର ପଥରେ ଓ ନବାଟର ପୁତ୍ର ଜାରବ୍ୟାମ ଯଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ପଥରେ ଚାଲିଲେ। ପୁଣି ସେ ଆପଣା ପିତାଙ୍କର ସମସ୍ତ କ୍ରିୟାନୁସାରେ ବାଲର ସେବା ଓ ପୂଜା କଲେ ଓ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ବିରକ୍ତ କଲେ।